ଶ୍ରୋତାବୃନ୍ଦ ସୁପ୍ରଭାତ, ଆସନ୍ତୁ ଆମେମାନେ ବର୍ତ୍ତମାନ ଆମମାନଙ୍କର ପ୍ରଭୁଙ୍କ ସହିତ କଥାବାର୍ତ୍ତା ହେବା। ମହାନ ପରମେଶ୍ୱର, ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା, ଯିଏକି ସକାଳରେ ଆମମାନଙ୍କ ପାଇଁ ଏହି ସମୟକୁ ଅଲୌକିକ ଭାବେ ନିର୍ଦ୍ଧାରିତ କରିଅଛ ଯେ ଆମେ ତୁମର ଉପାସନା କରିପାରୁ, ଆଉ ପ୍ରଭୁ ଏପରି ହେବାକୁ ଦିଅ ଯେ ଆମେମାନେ ଆମମାନଙ୍କର ହୃଦୟରେ ତୁମର ଦିବ୍ୟ ଇଚ୍ଛା ପ୍ରତି ଓ ଆମମାନଙ୍କ ମଧ୍ୟରେ ପବିତ୍ରାତ୍ମାଙ୍କ କାର୍ଯ୍ୟ କରିବା ପ୍ରତି ସମ୍ପୂର୍ଣ୍ଣ ଭାବେ ସମର୍ପିତ ହେଉ, ଯେପରିକି ଏହା ସେହି ବିଷୟକୁ ନେଇକି ଆସେ ଯାହାକି ଆମେ ଜାଣୁ ବୋଲି ତୁମେ ଇଚ୍ଛା କରିଥାଅ। ଆମର ଇଚ୍ଛା ଯେ ଆମେମାନେ ଅଧିକ ଉତ୍ତମ ଖ୍ରୀଷ୍ଟିଆନ ହେଉ ଓ ତୁମର ଅଧିକ ଉତ୍ତମ ପ୍ରତିନିଧିମାନ ହେଉ। କଣ ଏହି ସକାଳରେ ତୁମେ ଆମମାନଙ୍କୁ ତାହା ପ୍ରଦାନ କରିବ କି, ଯେତେବେଳେ କି ଆମେ ତୁମଠାରେ ଅପେକ୍ଷା କରି ରହିଅଛୁ? ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେନ୍। ବସି ଯାଆନ୍ତୁ। ହଁ, ଆମେମାନେ ପୁଣି ଥରେ ଆଜି ସକାଳରେ ସେହି ମହାନ ରାଜାଙ୍କର ସେବାରେ ଆସିପାରିଥିବା ହେତୁ ଅତି ଆନନ୍ଦିତ ଅଟୁ, ଆଉ ଆମେମାନେ କ୍ଷମାପ୍ରାର୍ଥୀ ଅଟୁ। ଆମେମାନେ ପୁନର୍ବାର ଯେ ଆମମାନଙ୍କ ପାଖରେ ଲୋକମାନଙ୍କର ନିମନ୍ତେ ସ୍ଥାନ ନାହିଁ, ମାତ୍ର ଆମମାନଙ୍କ ପାଖରେ କେବଳ ଆମେମାନେ ଏହି ପ୍ରକାର ପରିସ୍ଥିତିରେ ଯାହା ସବୁଠୁ ଉତ୍ତମ କରିପାରୁ ତାହା ଆମେ କରିବାକୁ ଚେଷ୍ଟା କରିବା। ତେବେ ଅନେକ ଲୋକମାନଙ୍କର ରୁମାଲ ଗୁଡ଼ିକ ଓ ନିବେଦନ ମାନ ଏଠାରେ ପ୍ରାର୍ଥନା କରାଯିବା ହେତୁ ରଖା ହୋଇଅଛି, ଆଉ ମୁଁ ସେଗୁଡ଼ିକୁ କେବଳ ଗୋଟିଏ ପଟକୁ ରଖିଦେଉଛି। ଏପରି ନୁହେଁ ଯେ ମୁଁ ସେଗୁଡ଼ିକୁ ଉପେକ୍ଷା କରୁଅଛି, ମାତ୍ର ମୁଁ ପରେ ସେଗୁଡ଼ିକ ପାଇଁ ପ୍ରାର୍ଥନା କରିବି। ମୁଁ ମୁଖ୍ୟତଃ ଚାହେଁ ଆଉ ଆଜି ରାତ୍ରି ମୁଁ ଏହି ସକାଳରେ କରିବି ଓ ତାପରେ ପୁଣି ଥରେ ଆଜି ରାତ୍ରିରେ କରିବି, ଯେତେବେଳେ କି ତେବେ ମୁଁ ପ୍ରାର୍ଥନା କରିବି ଓ ସୁସ୍ଥତା ନିମନ୍ତେ ପରମେଶ୍ୱରଙ୍କ ଆତ୍ମା ଉପରେ ଅପେକ୍ଷା କରିବି। ଆଉ ଏହା ସେତେବେଳେ ହିଁ ଅଟେ ଯେତେବେଳେ କି ମୁଁ ରୁମାଲ ଗୁଡ଼ିକ ଓ ପ୍ରଭୃତି ବିଷୟ ଗୁଡ଼ିକ ଉପରେ ପ୍ରାର୍ଥନା କରିବାକୁ ଚାହିଁଥାଏ। ଆଉ ବିଶେଷ ନିବେଦନ ଗୁଡ଼ିକ ସମ୍ବନ୍ଧରେ ବିଲି ମୋତେ ସେଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଟି ଦେଇଅଛି, ସେଠାରେ ପ୍ରାୟ 300ଟା ଅଛି, ଆଉ ମୁଁ ଠିକ ସେତେବେଳେ ହିଁ ସେହି କକ୍ଷ ଗୁଡ଼ିକୁ ଛାଡ଼ିଥିଲି। ଆପଣ ଦେଖନ୍ତୁ ଯେ ମୁଁ ଯେତିକି ଶୀଘ୍ର କରିପାରେ ସେତିକି ଶୀଘ୍ର ତାର ସହ ସେଗୁଡ଼ିକ ପାଖକୁ ଯାଉଅଛି ଓ ପ୍ରତ୍ୟେକଟି ପାଖକୁ ଯାଉଅଛି, ଆଉ ମୁଁ ସେଗୁଡ଼ିକ ପାଖକୁ ସମ୍ଭବତଃ ଯେତେ ଶୀଘ୍ର କରିପାରେ ସେତିକି ଶୀଘ୍ର ତାର ସହ ମୁଁ ଯିବି। ମୁଁ ସେଗୁଡ଼ିକ ମଧ୍ୟରୁ ସମସ୍ତଙ୍କୁ ନେଇପାରେ ନାହିଁ, କେବଳ ପହଞ୍ଚିଥାଏ, ଗୋଟିଏକୁ ନେଇଥାଏ ଓ କହେ, ପ୍ରଭୁ କଣ ଏହା ସେଇ ଜଣକ ହେବ ଓ ଏହି ଜଣକ ହେବ, ସେହିପରି ଭାବରେ କରିଥାଏ, କାରଣ ସେଗୁଡ଼ିକ ପ୍ରତ୍ୟେକ ଗୁଡ଼ିକ ପ୍ରୟୋଜନ କରୁଥାନ୍ତି। ତା ବାସ୍ତବିକ ନିବେଦନ ମାନ ଥାଏ, ଏପରି କିଛି ଥାଏ ନିଃସନ୍ଦେହ ତ, ଯାହା ବିଷୟରେ କି ଆମେମାନେ ଏକାଠି କଥା ହେବା ଉଚିତ ଅଟେ। ଆଉ ମୁଁ ଯେପର୍ଯ୍ୟନ୍ତ କି ଆପଣମାନେ ଜାଣନ୍ତି ଯେ ବେଳେବେଳେ ପବିତ୍ର ଆତ୍ମା ଏକ ବିଶେଷ କଥା କହିଥାଇ ପାରନ୍ତି ଯାହାକି ମୁଁ ପାଠ କରିଥାଏ, ଯାହାକି ମୋର ହୃଦୟରେ ରହିଥାଏ, ମୁଁ ପୁଣି ଥରେ ଫେରି ସେହି ବିଷୟ ପାଖକୁ ଯାଏ ଓ ତାହାକୁ ସେଠାରେ ତନ୍ନ ତନ୍ନ କରି ଖୋଜିଥାଏ ଯେପର୍ଯ୍ୟନ୍ତ କି ମୁଁ ତାହା ପାଇ ନଯାଏ, ନଚେତ ମୁଁ ସେଗୁଡ଼ିକୁ ନୈମିତ୍ତିକ ଭାବରେ ନେଇଥାଏ। ତେବେ ଆଜି ସକାଳରେ ଆମେମାନେ ଏହା ମଧ୍ୟ କହିବାକୁ ଚାହୁଁ ଓ ସେମାନଙ୍କୁ ଅଭିବାଦନ ଜଣାଇବାକୁ ଚାହୁଁ ଯେଉଁମାନେ କି ଦେଶର ଅନ୍ୟାନ୍ୟ ଭାଗରେ ଅଛନ୍ତି। ଆମେମାନେ ଏହି ସକାଳରେ ସେହି ପ୍ରିୟ ଲୋକମାନଙ୍କୁ ଏହି ଦୂରଭାଷୀ ଯନ୍ତ୍ରର ସଂଯୋଗ ଦ୍ୱାରା ଅଭିବାଦନ ଜଣାଇବାକୁ ଚାହୁଁଅଛୁ, ଯେଉଁମାନେ କି ନ୍ୟୁୟର୍କ ସହରରୁ ନେଇ ବ୍ୟୁମନ୍ ଟେକ୍ସାସ, ପ୍ରେସ୍କଟ୍ ଏରିଜୋନା, ଟ୍ୟୁସାନ୍ ଏରିଜୋନା, ସାନ୍ ଜୋସେ କାଲିଫର୍ଣ୍ଣିଆ, କନେକ୍ଟିକଟ୍, ଗେନେସଭିଲେ ଜର୍ଜିଆ ଓ ନ୍ୟୁ ଏଲବୋନି ଇଣ୍ଡିଆନା ପର୍ଯ୍ୟନ୍ତ ଦେଶର ସର୍ବତ୍ର ଆଡ଼େ ଅଛନ୍ତି, ଆମେମାନେ ଆପଣମାନଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଅଭିବାଦନ ଜଣାଉଅଛୁ। ଇଣ୍ଡିଆନାରେ ଏହି ସକାଳଟି ଏହା ଏକ ସୁନ୍ଦର ସକାଳ ଅଟେ। ଗତ ରାତ୍ରି ଆମର ଏଠାରେ ବର୍ଷା ହୋଇଥିଲା ଯାହାକି ପାଗକୁ ଥଣ୍ଡା କରିଦେଇଅଛି, ଆଉ ଆମେମାନେ ଆରାଧନାଳୟଟି ସମ୍ପୂର୍ଣ୍ଣ ଭାବରେ ଜନସମୂହରେ ଭର୍ତ୍ତି ଅଟେ, ଆଉ ସମସ୍ତେ ଅତି ଉଚ୍ଚ ଆକାଂକ୍ଷାର ସହ ରବିବାର ଶ୍ରେଣୀର ଶିକ୍ଷା ପାଇଁ ଅପେକ୍ଷା କରୁଅଛନ୍ତି। ଆଉ ମୁଁ ଭରସା କରେ ଯେ ସେଠାରେ ପରମେଶ୍ୱରଙ୍କ ଆଶୀର୍ବାଦର ପ୍ରାଚୁର୍ଯ୍ୟତା ଆପଣମାନଙ୍କ ଉପରେ ବର୍ତ୍ତିବ, ଆଉ ଆମେମାନେ ଏହା ଆଶା କରୁଅଛୁ ଯେ ଯେତେ ଶୀଘ୍ର ହେବ ସେତିକି ଶୀଘ୍ର ଆମେମାନେ ଏପରି ଏକ ସ୍ଥାନକୁ ପ୍ରସ୍ତୁତ କରିବା ଯାହାକି ଆମମାନଙ୍କର ହୋଇପାରେ, ଯେଉଁଠାରେ କି ଆମେମାନେ ସମସ୍ତଙ୍କୁ ଏକାଠି ଏକତ୍ର ଆଣିପାରିବା। ହୋଇପାରେ ଯେ ତାହା ଏକ ବଡ଼ ତମ୍ବୁ ତଳେ ହୁଏ, ଯେଉଁଠାରେ କି ମୁଁ ବାଇବେଲରେ ରହିଥିବା ଏହି ସାତଟି ପ୍ରକୋପର ପାତ୍ରଗୁଡ଼ିକ ଉପରେ ପ୍ରଚାର କରିବାକୁ ସୁନିଶ୍ଚିତ ଭାବରେ ବାସ୍ତବିକ ଚାଳନା ଅନୁଭବ କରେ। ଏଣୁକରି ବର୍ତ୍ତମାନ ତେବେ ଆମମାନଙ୍କର ଯେପରି ଆଜି ସକାଳରେ ଏକ ମହାନ ଶିକ୍ଷା ଉପରେ ଅଧିକ ସମୟ ନ ଲାଗିଯାଏ, ମୁଁ ଏହି ବିଷୟକୁ ଚିନ୍ତା କରି ପ୍ରଭୁଙ୍କ ଠାରେ ଏହା ପ୍ରାର୍ଥନା କରିଅଛି ଯେ ମୁଁ କଣ କହିପାରିବି। ଏହା ଜାଣି ଯେ ହୋଇପାରେ ଏହା ଆମର ଶେଷ ସେବା ହୋଇଥିବ ଯାହାକି ଆମେମାନେ କଦାପି ପାଇପାରିବା, ପ୍ରଭୁଙ୍କର ଆଗମନ ଏତେ ସନ୍ନିକଟ ଅଟେ। ମୁଁ ଦେଖିପାରୁଛି ଯେ କାଲିଫର୍ଣ୍ଣିଆରେ ସେ ଭବିଷ୍ୟତବାଣୀ କରାଯିବା ପରେ ସେଠାରେ ଥିବା ସେହି ଘରଗୁଡ଼ିକ ଓ ସେହି ସ୍ଥାନଗୁଡ଼ିକ ଘଣ୍ଟାକୁ 30 ଇଞ୍ଚ ବେଗରେ ବୁଡ଼ି ଯାଉଅଛି, କାଠଗୁଡ଼ିକ ଖଣ୍ଡ ବିଖଣ୍ଡ ହୋଇଯାଉଅଛି ଓ ଭାଙ୍ଗି ଯାଉଅଛି, ଆଉ ସେମାନେ ଜାଣିପାରୁନାହାନ୍ତି ଯେ ତାହା ସବୁ କଣ ପାଇଁ ହେଉଅଛି। ଆମେମାନେ ଶେଷ ସମୟରେ ଅଛୁ, ସହସ୍ର ସହସ୍ର ଡଲାର ଖର୍ଚ୍ଚରେ ନିର୍ମିତ ଘରଗୁଡ଼ିକ ଭାଙ୍ଗି ଧସ୍କି ଯାଉଅଛି। ମୋ ପାଖରେ ଖବରକାଗଜରେ ସମାଚାର ପତ୍ରିକା ମାନରେ ବଡ଼ ବଡ଼ ଶୀର୍ଷକରେ ତାହା ଲେଖା ହୋଇଥିବାର ଅଛି, ଯାହାକି ମୁଁ ଆଶା କରେ ଯେ ଆଜି ରାତ୍ରି ତାହା ନେଇକି ଆସିବି, ଯେହେତୁ ଆଜି ରାତ୍ରି ମୁଁ ସେହି ବିଷୟ ଉପରେ କିଛି କହିବା ପାଇଁ ଚାହେଁ। ଆଉ ତାପରେ ଆଜି ରାତ୍ରି ଆମେମାନେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବା। ଆଜି ଦ୍ୱିପହରରେ ଆସି ଯାଆନ୍ତୁ, ପାଞ୍ଚଟା ଛଅଟା ବେଳେ କି ବା ଯେତେବେଳେ ବି ଏହା ଅଟେ ମୁଁ ଅନୁମାନ କରେ ଯେ ଆମେମାନେ ଶୀଘ୍ର ଆରମ୍ଭ କରିବାକୁ ଯାଉଅଛୁ, ଯେପରିକି ଲୋକମାନେ ଶୀଘ୍ର ବାହାରି ଯାଇପାରିବେ ଓ ନିଜ ନିଜର ପ୍ରାର୍ଥନା କାର୍ଡ଼ ମାନ ପାଇପାରିବେ। ଆଉ ପ୍ରଭୁଙ୍କର ଇଚ୍ଛା ହେଲେ ଆଜି ରାତ୍ରି ଆମେମାନେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବା। ତେବେ ଏହା ପ୍ରାର୍ଥନା ସହକାରେ ଚିନ୍ତା କରିବା ପରେ ଯେ ମୋତେ କଣ କରିବା ଉଚିତ ଅଟେ, ଏହା ଜାଣି ଯେ ମୁଁ ଏଠାରେ ଯାହା କହେ ତାହା ପାଇଁ ଦିନେ ମୋତେ ନିଶ୍ଚିତ ଉତ୍ତର ଦେବାକୁ ଅଛି। ଆଉ ମୁଁ ନିର୍ଣ୍ଣୟ ନେଇଅଛି ଅବା ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳନା ଅନୁଭବ କରିଅଛି ଯେ ଏହି ସକାଳରେ ଭବିଷ୍ୟତବାଣୀ ଉପରେ କିଛି କହିବି, ଯାହାକି ଏକ ପ୍ରକାର ଆମମାନଙ୍କୁ ସୂଚିତ କରୁଥିବା ପରି ହେବ। ବୁଝିଲେ, ଏହା ତ କିଛି ଏ ପ୍ରକାର ଅଟେ ଯାହାକି ଆମେମାନେ ଯଦି ଆମମାନଙ୍କୁ ସୂଚିତ କରାଯାଇନଥାଏ ଆଉ କିଛି ଗୋଟାଏ ବିଷୟ କେବଳ ଅପ୍ରତ୍ୟାଶିତ ଭାବରେ ଘଟିଯାଏ, ଆମମାନଙ୍କୁ ତ ତାହା ବିଷୟରେ ଜାଣିଥିବା ଉଚିତ ଅଟେ। ପବିତ୍ର ଆତ୍ମା ତ ତାହା ଆମମାନଙ୍କୁ ପ୍ରଦାନ କରିଅଛନ୍ତି ଯେ ଲୋକମାନଙ୍କୁ ସେହି ଘଟଣାଗୁଡ଼ିକ ବିଷୟରେ ସତର୍କ କରାଇ ଦିଆଯାଏ। ଆପଣମାନେ ଜାଣିଛନ୍ତି ବାଇବିଲ କହେ ଯେ ପରମେଶ୍ୱର ପ୍ରଥମେ ଆପଣ ଦାସ ଭାଓବାଦୀମାନଙ୍କଠାରେ କୌଣସି ବିଷୟ ପ୍ରକାଶ ନ କରି କିଛି ହେଲେ କରିବେ ନାହିଁ। ଆଉ ଯୀଶୁ କିପରି ଲୋକମାନଙ୍କୁ ସତର୍କବାଣୀ ଦେଇଥିଲେ ଯେ କଣ ଘଟିବାକୁ ଯାଉଅଛି, କିପରି ଭାଓବାଦୀମାନେ ଲୋକମାନଙ୍କୁ ସାବଧାନ କରାଇଥିଲେ ଯେ କଣ ଘଟିବାକୁ ଯାଉଅଛି, ଆଉ ବର୍ତ୍ତମାନ ଏହା ଆମମାନଙ୍କୁ ବାଧ୍ୟ କରୁଅଛି ଯେ ଏହି ମହାନ ଘଟିକାରେ ଯେଉଁଥିରେ କି ଆମମାନେ ବସବାସ କରୁଅଛୁ, ଆମେମାନେ ଏହା ଦେଖୁ ଯେ ଆମେମାନେ କେଉଁ ଯୁଗରେ ରହୁଅଛୁ ଆଉ କଣ ଘଟୁ ଓ ଏହି ଯୁଗରେ କଣ ଘଟିବାକୁ ଯାଉଅଛି। ଏଣୁ ଏହା କେତେକ ସେହି ବିଚିତ୍ର ବିଷୟମାନଙ୍କ ମଧ୍ୟରୁ ଅନ୍ୟତମ ଯାହାକି ହୋଇଥାଇ ପାରେ। ଆମେମାନେ ଅନେକ ଥର ପାଠ କରିଅଛୁ, ମାତ୍ର ଏହା ଆଜି ମୋ ହୃଦୟ ଭିତରକୁ ଆସିଲା ଯେ ମୁଁ ଆଜି ସକାଳରେ ଲୋକମାନଙ୍କୁ ଏହା ବିଷୟରେ କହେ। ତେବେ ଆସନ୍ତୁ ଆମେମାନେ ନିଜର ବାଇବଲକୁ ଖୋଲି ମ୍ୟାଥିଉ ତାର 24 ପର୍ବକୁ ଯିବା ଓ ବାକ୍ୟର ଏକ ଅଂଶ ପାଠ କରିବା। ମୋତେ କ୍ଷମା କରନ୍ତୁ, ଯେପରିକି ଆମର ବିଷୟବସ୍ତୁ ଓ ଶୀର୍ଷକ ପାଇଁ ଏକ ପ୍ରକାରର ସନ୍ଦର୍ଭ ମୂଳ ପାଠକୁ ପାଇପାରୁ। ତେବେ ମନେ ରଖନ୍ତୁ ଆମେମାନେ ଏହାକୁ ବାଇବେଲ ଅଧ୍ୟୟନ ସ୍ୱରୂପେ ଶିକ୍ଷା ଦେବାକୁ ଯାଉଅଛୁ। ଧୀରେ ଧୀରେ ନିଜ ନିଜର ପେନ୍ସିଲ ଓ କାଗଜ ଗୁଡ଼ିକୁ ନେଇ ନିଅନ୍ତୁ। ମୋ ପାଖରେ ଏଠାରେ ଅନେକ ଶାସ୍ତ୍ରାଂଶ ଲେଖା ହୋଇ ରଖା ଅଛି, ଯାହାକି ହୋଇପାରେ ଯେ ଆପଣମାନେ ତାହାକୁ ଲେଖି ନେଇପାରିବେ। ତେବେ ଘରକୁ ଯିବେ ଓ ତାହାକୁ ଅଧ୍ୟୟନ କରିବେ, କାରଣ ଏହା ତ ଠିକ ଏକ ରବିବାର ଶିକ୍ଷା ପରି ହିଁ ଅଟେ, ଯେପରିକି ଆମେମାନେ ଜାଣିପାରୁ ଓ ସତର୍କିତ କରାଯାଇପାରୁ ଓ ଯେଉଁ ସମୟରେ ଆମେମାନେ ରହୁଅଛୁ ତାହା ପାଇଁ ପ୍ରସ୍ତୁତ ହୋଇପାରୁ। ମ୍ୟାଥିଉ ଲିଖିତ ସୁସମାଚାର ପୁସ୍ତକରେ ମୋତେ କ୍ଷମା କରନ୍ତୁ 24 ପଦ କି ଅବା 24 ପର୍ବ ବରଂ 15 ପଦରୁ ଆରମ୍ଭ କରି ମୁଁ ତାହାଙ୍କର ବାକ୍ୟର ଏକ ଅଂଶ ପାଠ କରିବାକୁ ଇଚ୍ଛା କରେ। ଏଣୁ ତୁମ୍ଭେମାନେ ଯେତେବେଳେ ଦାନିଏଲ ମାଓବାଦୀଙ୍କ ଦ୍ୱାରା ଉକ୍ତ ଉତ୍ସନ୍ନକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ, ପାଠକେ ବୁଝନ୍ତୁ, ସେତେବେଳେ ଯେଉଁମାନେ ଜିହୁଦା ପ୍ରଦେଶରେ ଥାନ୍ତି ସେମାନେ ପର୍ବତମାଳାକୁ ପଳାଇ ଯାଆନ୍ତୁ, ଯେ ଛାତ ଉପରେ ଥାଏ ସେ ଆପଣା ଘର ଭିତରୁ ଜିନିଷପତ୍ର ଘେନିଯିବା ପାଇଁ ଓହ୍ଲାଇ ନ ଆସୁ, ପୁଣି ଯେ କ୍ଷେତ୍ରରେ ଥାଏ ସେ ଆପଣା ଚାଦର ଘେନିଯିବା ପାଇଁ ଲେଉଟି ନ ଯାଉ। ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାଏ ସେମାନେ କ୍ଲେଶର ପାତ୍ର। କିନ୍ତୁ ତୁମ୍ଭମାନଙ୍କର ପଳାୟନ ଯେପରି ଶୀତକାଳରେ କିମ୍ବା ବିଶ୍ରାମ ବାରରେ ନ ଘଟେ ଏଥିପାଇଁ ପ୍ରାର୍ଥନା କର, କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟିନାହିଁ, ପୁଣି କେବେ ହେଁ ଘଟିବ ନାହିଁ। ଆଉ ସେହି ସମୟ ଯେବେ ଉଣା କରାଯାଇ ନଥାନ୍ତା ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଉଣା କରାଯିବ। ସେତେବେଳେ ଦେଖ ଖ୍ରୀଷ୍ଟ ଏଠାରେ କି ଅବା ସେଠାରେ, କେହି ଯେବେ ତୁମମାନଙ୍କୁ ଏପରି କହିବ ତେବେ ତାହା ବିଶ୍ୱାସ କର ନାହିଁ, କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହାମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ଦେଖ ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି, ଅତଏବ ଦେଖ ସେ ପ୍ରାନ୍ତରେ ଅଛନ୍ତି, ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ ତେବେ ବାହାରି ଯାଅ ନାହିଁ, ଦେଖ ସେ ଗୁପ୍ତ କୋଠରୀରେ ଅଛନ୍ତି, ଯଦି ଏହା କହିବେ ତେବେ ତା ବିଶ୍ୱାସ କର ନାହିଁ, କାରଣ ବିଜୁଳି ଯେପରି ପୂର୍ବ ଦିଗରୁ ମାରି ପଶ୍ଚିମ ଦିଗ ପର୍ଯ୍ୟନ୍ତ ଦେଖାଯାଏ ସେପରି ମନୁଷ୍ୟ ପୁତ୍ରଙ୍କର ଆଗମନ ହେବ। ଯେଉଁଠାରେ ମଡା ପଡିଥାଏ ସେଇଠାରେ ଉତ୍ତୃଷ ପକ୍ଷୀମାନେ ଏକାଠି ହେବେ। ତେବେ ଏକ ମୂଳ ବିଷୟ ନିମନ୍ତେ ମୁଁ 24 ପଦକୁ ନେବା ପାଇଁ ଇଚ୍ଛା କରିବି, ଓ ଏହି ପଦକୁ ଏହି ସକାଳରେ ଆମର ରବିବାର ଦିନର ମୂଳପାଠ ଶିକ୍ଷା ନିମନ୍ତେ ଗୁରୁତ୍ୱ ଦେବା ପାଇଁ ଚାହିଁବି। ଆଉ ଯେତେବେଳେ ମୁଁ ଏହାକୁ ପୁନର୍ବାର ପାଠ କରେ, ଆପଣମାନେ ଧ୍ୟାନ ସହକାରେ ଶୁଣନ୍ତୁ। କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାଓବାଦୀମାନେ ଉଠି ଏପରି ମହାମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ତେବେ ଏହି ସକାଳରେ ଏକ ବିଷୟ ନେବା ନିମନ୍ତେ କିଏ ବା ବରଂ ଏକ ମୂଳ ପାଠ ନିମନ୍ତେ ମୁଁ ନେବାକୁ ଚାହେଁ, ଶେଷ ସମୟର ଅଭିଷିକ୍ତ ଗଣ। ତେବେ ଏହା ହିଁ ସେହି ବିଷୟ ଅଟେ କିଏ ବା ମୂଳ ପାଠ ଅଟେ ଯାହା ଉପରେ ମୁଁ କିଛି କହିବାକୁ ଇଚ୍ଛା କରେ, ଶେଷ ସମୟର ଅଭିଷିକ୍ତ ଗଣ। ମୁଁ ବିଶ୍ୱାସ କରେ ଯେ ଆମେମାନେ ଶେଷ ସମୟରେ ରହୁଅଛୁ। ମୁଁ ଭାବେ ଯେ ଅଧିକାଂଶ ଯିଏ କେହି ବି ହେଉ ଶାସ୍ତ୍ରର ଅଧ୍ୟୟନକର୍ତ୍ତା କିଏ ବା ଏପରିକି ଜଣେ ବିଶ୍ୱାସୀ ସୁଦ୍ଧା ହୋଇଥାଉ, ସେ ଏହା ଜାଣେ ଯେ ଆମେମାନେ ବର୍ତ୍ତମାନ ଜଗତର ଇତିହାସର ଶେଷରେ ଅଛୁ। ଏହାକୁ ଲେଖାଯିବାର କୌଣସି ପ୍ରୟୋଜନ ନାହିଁ, କାରଣ ତାହା ପଢ଼ିବାକୁ କେହି ହେଲେ ରହିବେ ନାହିଁ। ଏହା ତ ସମୟର ଶେଷରେ ଅଟେ, ତାହା କେବେ ଅଟେ ମୁଁ ଜାଣେ ନାହିଁ। ତାହା ହେବା ପାଇଁ ଆଉ କେତେ ଅଧିକ ସମୟ ଲାଗିବ, ଏପରିକି ସ୍ୱର୍ଗର ଦୂତମାନେ ସୁଦ୍ଧା ସେହି ସମୟ କିମ୍ବା ସେହି ଘଟିକାକୁ ଜାଣନ୍ତି ନାହିଁ। ମାତ୍ର ପ୍ରଭୁ ଯୀଶୁଙ୍କ ଦ୍ୱାରା ଆମମାନଙ୍କୁ ଏହା କୁହାଯାଇଅଛି ଯେତେବେଳେ ଏହି ସମସ୍ତ ବିଷୟମାନ ଯାହାକି ଆମେମାନେ ବର୍ତ୍ତମାନ ଦେଖୁଅଛୁ ଘଟିବାକୁ ଆରମ୍ଭ ହୁଏ, ସେତେବେଳେ ଆପଣ ମସ୍ତକ ଗୁଡ଼ିକୁ ଉତ୍ତୋଳନ କରୁ, ଯେହେତୁ ଆମର ମୁକ୍ତି ସନ୍ନିକଟ ଅଟେ। ତେବେ ତାହା ସନ୍ନିକଟ ହେବାର ଅର୍ଥ କ'ଣ ମୁଁ ଜାଣେ ନାହିଁ। ହୋଇପାରେ ଯେ ତାର ଅର୍ଥ ଯେପରିକି ଅନ୍ୟ ଏକ ଦିନ ଟେଲିଭିଜନରେ ବୈଜ୍ଞାନିକମାନେ କହୁଥିଲେ ଯେ ପୃଥିବୀ ପୃଷ୍ଠ ଉପରେ ହୋଇଥିବା ସେହି 1000 ମାଇଲ ବିଶିଷ୍ଟ ବୃହତ ଗର୍ତ୍ତ ବିଷୟରେ କହୁଥିଲେ ଯାହାକି ଧସିଯିବାକୁ ଯାଉଅଛି। ତାହାଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା, କ'ଣ ତାହା ସେଠାରେ ଧସିଯାଇ ବୁଡ଼ିଯାଇପାରେ କି? ତାହା ପଶ୍ଚିମ ଉପକୂଳରେ ଥିବା ଲସ୍ ଆଞ୍ଜେଲିସ୍ ସହର ଅଟେ। ଆଉ ଆପଣମାନଙ୍କ ମଧ୍ୟରୁ ଅନେକ ଏହା ଦେଖିଥିବେ ଯେ ସେମାନେ କିପରି ଭାବରେ ରାଡାର ଯନ୍ତ୍ର ଦ୍ୱାରା ତାହାର ପରୀକ୍ଷା ନିରୀକ୍ଷା କଲେ ଓ ଅନୁସନ୍ଧାନ କରିବାକୁ ଗଲେ। ସାନ୍ ଜୋସେ ସହରର ତଳଭାଗରୁ ନେଇ ସେହି ଗର୍ତ୍ତଟି ଆଲାସ୍କା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା। ପୁଣି ଏଲ୍ୟୁଟିଅନ୍ ଦ୍ୱୀପ ସମୂହ ଦେଇ ଏହା ପ୍ରାୟ 200 ମାଇଲ ସମୁଦ୍ର ଭିତରେ ବ୍ୟାପ୍ତ ହୋଇଥିଲା ଓ ପୁଣି ତାହା ସାନ୍ଡିଏଗୋ ସହରର ତଳଭାଗରୁ ନେଇ ଲସ୍ ଆଞ୍ଜେଲିସ୍ ସହରର ଚାରିପଟରେ ବ୍ୟାପ୍ତ ରହିଥିଲା। ଆଉ ସେଠାରେ ଏକ ବହୁତ ବଡ଼ କେନ୍ଦ୍ରସ୍ଥଳୀ ଭାବେ ରହିଥିଲା। ଆଉ ଏହି ସମସ୍ତ ଭୂମିକମ୍ପମାନ ଯାହାକି ଆମମାନଙ୍କର ହେଉଅଛି, ତାହା ଏହି ବୃହତ ଗଭୀର ଗର୍ତ୍ତକୁ ଆଗ୍ନେୟଗିରିରେ ଉଦ୍ଗୀରଣ ପ୍ରହାର ଯୋଗୁଁ ଅଟେ, ଯେପରିକି ତାହା ସେଠାରେ ହୋଇଥିଲା। ମୋତେ ତାର ନାମ ସ୍ମରଣ ହେଉନାହିଁ ଯାହାକି ସେମାନେ ଏହାକୁ ଡାକନ୍ତି। ସେ ଯାହା ହେଉ, ଯେତେବେଳେ ତାହା ଦୋହଲି ଥାଏ, ସେତେବେଳେ ତାହା ଏହି ସମସ୍ତ ଭୂମିକମ୍ପମାନଙ୍କୁ ସୃଷ୍ଟି କରିଥାଏ ଯାହା ସବୁକି ଏତେ ବର୍ଷ ଯାଏ ଆମମାନଙ୍କର ପଶ୍ଚିମ ଉପକୂଳରେ ହୋଇଆସିଅଛି। ତେବେ ଏହାର ଚାରିପଟେ ଫାଟ ହୋଇଆସିଲାଣି। ଆଉ ବୈଜ୍ଞାନିକମାନେ କହିଲେ ଯେ ଗୋଟିଏ ସେ ବ୍ୟକ୍ତି ଜଣକ ଅନ୍ୟ ଜଣଙ୍କୁ କହିଲା, କ'ଣ ତା ତଳେ ପଡ଼ିଯାଇପାରେ କି? ସେ ଉତ୍ତର ଦେଲେ, ପାରେ ନୁହେଁ, ବରଂ ତାହା ପଡ଼ିଯିବ। ସେ ବ୍ୟକ୍ତି ଜଣକ ପଚାରିଲା, ମାତ୍ର ସମ୍ଭବତଃ ଆମ ପିଢ଼ିରେ ନୁହେଁ। ସେ ଉତ୍ତର ଦେଲେ, ତାହା ପରବର୍ତ୍ତୀ 5 ମିନିଟରେ କିମ୍ବା 5 ବର୍ଷରେ ହୋଇପାରେ, ଆମେ ତାହା ଜାଣିନାହୁଁ ଯେ ତାହା କେବେ ହେବ। ଏହି ସପ୍ତାହରେ ମୋତେ ଖବରକାଗଜଟିଏ ପଠାଯାଇଥିଲା ଯେଉଁଥିରେ କି ମୁଖ୍ୟ ଶୀର୍ଷକ ଥିଲା, $100,000 ଖର୍ଚ୍ଚରେ ନିର୍ମିତ ବଡ଼ ବଡ଼ ଘରମାନେ ଭାଙ୍ଗି ଯାଉଅଛି ଓ ଫାଟି ଯାଉଅଛି, ସେଥିରୁ ଲୋକମାନେ ପଳାୟନ କରୁଛନ୍ତି। ସେମାନେ ଜାଣିନାହାନ୍ତି ଯେ ତାହା ସବୁ କିପରି ରୋକିବାକୁ ଅଛି, ତାହାକୁ ରୋକିବାର କିଛି ଉପାୟ ସୁଦ୍ଧା ନାହିଁ। ଦେଖନ୍ତୁ, ପରମେଶ୍ୱରଙ୍କ ଯାହା ଇଚ୍ଛା ସେ ତାହା କରିପାରନ୍ତି। ଆଉ ଏପରି କେହି ହେଲେ ନାହାନ୍ତି ଯିଏକି ତାହାଙ୍କୁ ଏହା କହିପାରିବ ଯେ ତାହା କିପରି କରିବାକୁ ଅଛି। ଆପଣ ଘର ନିର୍ମାଣ କରନ୍ତି, ଆପଣ ବୈଜ୍ଞାନିକ ବସ୍ତୁମାନ ତିଆରି କରିପାରନ୍ତି, ପୁଣି ପରମେଶ୍ୱର ହିଁ ବିଜ୍ଞାନର ସୃଷ୍ଟିକର୍ତ୍ତା ଅଟନ୍ତି। ଆପଣ ତାହାଙ୍କୁ କିପରି ରୋକିବାକୁ ଯାଉଅଛନ୍ତି? ସେ ଯଦି ଚାହିଁବେ ଏହି ସକାଳରେ ଉକୁଣିଆ ପୋକ ଦ୍ୱାରା ପୃଥିବୀକୁ ବିନଷ୍ଟ କରିଦେଇପାରିବେ। କ'ଣ ଆପଣ ଏହା ଅନୁଭବ କରନ୍ତି ଯେ ସେ ଉକୁଣିଆ ପୋକକୁ ସୃଷ୍ଟି ହେବାକୁ କହିପାରନ୍ତି? ଆଉ ସେଠାରେ ଅଧଘଣ୍ଟା ଭିତରେ 40 ମାଇଲ ଗଭୀର ଉକୁଣିଆ ପୋକମାନେ ଭରିଯିବେ। ଦେଖନ୍ତୁ, ସେଠାରେ କିଛି ହେଲେ ନଥିବ, ଆଉ ଧରାପୃଷ୍ଠରୁ ଲୋକମାନଙ୍କୁ ଖାଇ ସାରିଦେବେ। ସେ ପରମେଶ୍ୱର ଅଟନ୍ତି, ଯାହା ତାହାଙ୍କର ଇଚ୍ଛା ହୁଏ ସେ ତାହା କରନ୍ତି। ସେ ନିଜଠାରେ ସ୍ୱୟଂ ସାର୍ବଭୌମ ଅଟନ୍ତି। ତେବେ ଆମେ ବର୍ତ୍ତମାନ ଯେଉଁ ସମୟରେ ରହୁଅଛୁ, ସେହି ସମୟର ସମସ୍ତ ପ୍ରମାଣଗୁଡ଼ିକୁ ଏକତ୍ର ହେଉଥିବାର ଦେଖୁଥିବା ବେଳେ, ପୁଣି ଯେତେବେଳେ କି ମୁଦ୍ରାଗୁଡ଼ିକ ଫିଟାଯାଇ ସାରିଛି, ମୁଁ ଭାବୁଛି ଯେ ଏହି ସମସ୍ତ ବିଷୟଗୁଡ଼ିକୁ ବିଚାର କରିବା ହେତୁ ଓ ସେଗୁଡ଼ିକୁ ବର୍ଣ୍ଣନ କରିବା ହେତୁ, ଆଉ ଏହି ସମସ୍ତ ବିଷୟର ସତ୍ୟତାକୁ ଖୋଜିବା ହେତୁ, ଏହା ଏକ ଉତ୍ତମ ସମୟ ଅଟେ, ଯେତେବେଳେ କି ପରମେଶ୍ୱର ତାହାଙ୍କର ଅନୁଗ୍ରହ ଦ୍ୱାରା ଆମମାନଙ୍କୁ ଏହି ସମସ୍ତ ବିଷୟଗୁଡ଼ିକୁ ଦେଖାଇବା ହେତୁ କେତେ ଅଧିକ ବିଶ୍ୱସ୍ତ ରହି ଆସିଛନ୍ତି। ମୁଁ ଚାହେଁ ଯେ ଆପଣମାନେ ଏଠାରେ ମ୍ୟାଥିଉ 24ରେ ଏହା ଲକ୍ଷ୍ୟ କରନ୍ତୁ ଯେ ଯୀଶୁ ଏହି ଶବ୍ଦକୁ ବ୍ୟବହାର କରିଥିଲେ, ଖ୍ରୀଷ୍ଟମାନେ, 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 ଖ୍ରୀଷ୍ଟ ନୁହେଁ ବରଂ ଖ୍ରୀଷ୍ଟମାନେ।
ବହୁବଚନ ଏକବଚନ ନୁହେଁ, ଖ୍ରୀଷ୍ଟ ମାନେ। ଏଣୁକରି ଏହି ଶବ୍ଦ ଖ୍ରୀଷ୍ଟର ଅର୍ଥ ହେଉଛି ଅଭିଷିକ୍ତ ଗଣ। ଆଉ ତେବେ ଯଦି ଏହା ଅଭିଷିକ୍ତ ଅଟେ, ତାହେଲେ ସେଠାରେ କେବଳ ଜଣେ ମାତ୍ର ହେବେ ନାହିଁ, ବରଂ ଅନେକ ଅଭିଷିକ୍ତ ହେବେ, ଅଭିଷିକ୍ତ ଗଣ, ବୁଝିଲେ। ନତୁବା ଯଦି ସେ ଏହାକୁ ଆହୁରି ସରଳ କରି ଭାଙ୍ଗିବାକୁ ଚାହିଁଥିଲେ, ଯେପରିକି ଆମେମାନେ ଏହାକୁ ଉଣା ଅଧିକ ଉତ୍ତମ ଭାବେ ବୁଝିଯାଉ, ସେ ଏହା କହିଥାନ୍ତେ, ଶେଷ ଦିନ ମାନଙ୍କରେ ଭଣ୍ଡ ଅଭିଷିକ୍ତ ଗଣ ଉଠିବେ। ତେବେ ତାହା ପ୍ରାୟତଃ ଅସମ୍ଭବ ପରି ଦିଶେ। ଦେଖନ୍ତୁ ଅଭିଷିକ୍ତର ଶବ୍ଦାବଳୀରେ, ମାତ୍ର ତାର ପରବର୍ତ୍ତୀ ଶବ୍ଦଗୁଡ଼ିକୁ ଲକ୍ଷ୍ୟ କରନ୍ତୁ। ଆଉ ଭଣ୍ଡ ଭାବବାଦୀମାନେ ଭାବବାଦୀ ମାନେ ବହୁ ବଚନ। ତେବେ ଅଭିଷିକ୍ତ ଜଣ ସେ ଅଟେ ଯାହାଙ୍କର ପାଖରେ ଏକ ବାର୍ତ୍ତା ଥାଏ, ଆଉ ଗୋଟିଏ ମାତ୍ର ଉପାୟରେ ଯାହାଦ୍ୱାରା ବାର୍ତ୍ତା ଅଣାଯାଇପାରେ, ତାହା ସେଇ ଜଣକ ଅଟେ ଯିଏକି ଅଭିଷିକ୍ତ ଅଟନ୍ତି। ଆଉ ତାହା ଜଣେ ଭାବବାଦୀ ଅଭିଷିକ୍ତ ହୋଇଥିବେ। ସେଠାରେ ଭଣ୍ଡ ଅଭିଷିକ୍ତ ଶିକ୍ଷକମାନେ ଉଠିବେ। ଜଣେ ଭାବବାଦୀ ତାହା ଶିକ୍ଷା ଦିଅନ୍ତି ଯାହାକି ତାହାଙ୍କର ବାର୍ତ୍ତା ଅଟେ। ଅଭିଷିକ୍ତ ଶିକ୍ଷକ ଗଣ ମାତ୍ର ଭଣ୍ଡ ଶିକ୍ଷା ସହିତରେ ଅଭିଷିକ୍ତ ଲୋକମାନେ, ଅଭିଷିକ୍ତ ଗଣ ଖ୍ରୀଷ୍ଟମାନେ ବହୁବଚନ, ଭାଓବାଦୀମାନେ ବହୁବଚନ। ଆଉ ଯଦି ଏପରି କିଛି ବିଷୟ ଅଛି ଯଥା ଜଣେ ଖ୍ରୀଷ୍ଟ ଏକବଚନ, ତାହେଲେ ଏମାନଙ୍କୁ ଅଭିଷିକ୍ତ ଗଣ ହେବାକୁ ହିଁ ଅଛି। ଯେପରିକି ଯାହା ସେମାନେ ଶିକ୍ଷା ଦେଇଥାନ୍ତି, ତାହାର ଭବିଷ୍ୟତବାଣୀ ହିଁ ସେହି ପାର୍ଥକ୍ୟ ବିଷୟ ହେବ, କାରଣ ସେମାନେ ଅଭିଷେକ ପ୍ରାପ୍ତ ଅଭିଷିକ୍ତ ଗଣ ଅଟନ୍ତି। ତେବେ ଏହା ଏକ ରବିବାରୀ ଓ ମୂଳ ଶିକ୍ଷା ଅଟେ। ଆମେ ଏହାକୁ ପବିତ୍ର ଶାସ୍ତ୍ର ଦ୍ୱାରା ଏକ ବାସ୍ତବିକ ଚରମ ଅବସ୍ଥାକୁ ନେଇକରି ଆସିବା ହେତୁ ଚେଷ୍ଟା କରିବାକୁ ଚାହୁଁ। ତାହାଦ୍ୱାରା ନୁହେଁ ଯେ ଏହା ବିଷୟରେ ଅନ୍ୟ କେହି କ'ଣ କହିଅଛି, ବରଂ କେବଳ ପବିତ୍ର ଶାସ୍ତ୍ରର ପଠନ କରିବା ଦ୍ୱାରା ଚେଷ୍ଟା କରିବାକୁ ଚାହୁଁ। ଆପଣ କହିପାରନ୍ତି, ଏହା କିପରି ହୋଇପାରିବ, କ'ଣ ସେ ଅଭିଷିକ୍ତ ଗଣ, ସେମାନେ କ'ଣ ଅଟନ୍ତି? ଖ୍ରୀଷ୍ଟମାନେ ଅଭିଷିକ୍ତ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାଓବାଦୀମାନେ, ଅଭିଷିକ୍ତ ଗଣ ମାତ୍ର ଭଣ୍ଡ ଭାଓବାଦୀମାନେ। ଯୀଶୁ କହିଥିଲେ ଯେ ବୃଷ୍ଟି ଧାର୍ମିକ ଅଧାର୍ମିକ ଉଭୟ ଉପରେ ପତିତ ହୁଏ। ତେବେ କେହି ଜଣେ ମୋତେ ଏହା କହିପାରନ୍ତି, କ'ଣ ଆପଣ ବିଶ୍ୱାସ କରନ୍ତି ଯେ ସେହି ଲୋକମାନଙ୍କ ଉପରେ ଥିବା ସେହି ଅଭିଷେକର ଅର୍ଥ କ'ଣ ତାହା ପବିତ୍ର ଆତ୍ମାର ଅଭିଷେକ ଅଟେ? ହଁ ଆଜ୍ଞା, ଜଣେ ମନୁଷ୍ୟ ଉପରେ ପରମେଶ୍ୱରଙ୍କର ବାସ୍ତବିକ ପବିତ୍ର ଆତ୍ମାର ଅବତରଣ, ଆଉ ତଥାପି ସେମାନେ ଭଣ୍ଡ ଅଟନ୍ତି। ତେବେ ଧ୍ୟାନ ସହକାରେ ଶୁଣନ୍ତୁ ଓ ଦେଖନ୍ତୁ ଯେ ସେ କ'ଣ କହିଲେ। ଆଉ ସେମାନେ ଚିହ୍ନ ଅଦ୍ଭୁତ କର୍ମମାନ ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ଆଉ ସେମାନେ ବାସ୍ତବିକ ପବିତ୍ର ଆତ୍ମାରେ ଅଭିଷିକ୍ତ ଅଟନ୍ତି। ମୁଁ ଜାଣେ ଯେ ଏହା ଅତି ମୂର୍ଖତାପୂର୍ଣ୍ଣ ପରି ଶୁଣାଯାଉଥାଏ, ମାତ୍ର ଆମେ ସମୟ ନେଇ ଏହାକୁ ବାକ୍ୟ ଦ୍ୱାରା ବୁଝାଇବାକୁ ଯାଉଅଛୁ ଯେ ତାହା ଅବିକଳ ଭାବରେ ସଦାପ୍ରଭୁ ଏହି କଥା କୁହନ୍ତି ଅଟେ, ସେହି ସତ୍ୟ ଅଟେ। ତେବେ ଆସନ୍ତୁ ଅଳ୍ପ କେତେକ ମିନିଟ୍ ପାଇଁ ଆମେମାନେ ଆମର ବାଇବେଲକୁ ଖୋଲିବା ଓ ତହିଁରେ ମାଥ୍ୟୁ ତାର ପଞ୍ଚମ ପର୍ବ ଓ 45 ପଦରୁ ଆରମ୍ଭ କରିବା। ଆଉ ତାହାକୁ ବର୍ତ୍ତମାନ ଦେଖିବା, ଯେତେବେଳେ କି ଆମେମାନେ ଅଳ୍ପ କେତେକ ସମୟ ନିମନ୍ତେ ଏହି ଶାସ୍ତ୍ରାଂଶ ଗୁଡ଼ିକ ଉପରେ ପାଠ କରୁ, ଆଉ ତାପରେ ଆମେମାନେ ଏଠାରେ ପହଞ୍ଚିବା ପରେ କାହିଁକି ଆମେମାନେ ଆପଣଙ୍କୁ ଦେବା। ଏଣୁ ଆପଣମାନେ ଯଦି ଆମେମାନେ ତାହା ସବୁ ପାଠ କରିବାରେ ବିଫଳ ହୋଇଯାଉ, ତାହେଲେ ଆପଣମାନେ ନିଜର ବାଇବେଲ ନେବେ ଓ ଆହୁରି ମଧ୍ୟ ଆମେମାନେ ଏହି ସ୍ଥାନକୁ ଛାଡ଼ି ଚାଲିଯିବା ପରେ ଓ ଆପଣମାନେ ନିଜ ନିଜର ଘରକୁ ଗଲା ପରେ ଆପଣମାନେ ତାହା ପାଠ କରିପାରିବେ। ଆଉ ଆପଣମାନେ ପାଠ କରିବେ ଯେ ବାଇବେଲ ତାହା ସମ୍ବନ୍ଧରେ କ'ଣ କୁହେ। ତେବେ ଏକ ମୌଳିକ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କର ସମୟକୁ ନେବା, ଯେହେତୁ ମୁଁ ଏଠାରେ ଏପରି ଏକ ବିବୃତି ଦେଉଅଛି ଯାହାକି ଅତି ବିଚିତ୍ର ଅଟେ। ପବିତ୍ର ଆତ୍ମା କିପରି ଭାବରେ ଜଣେ ଭଣ୍ଡ ଭାଓବାଦୀଙ୍କୁ ଅଭିଷେକ କରିପାରନ୍ତି? ମାତ୍ର ଏହା ତ ତାହା ହିଁ ଅଟେ ଯାହାକି ଯୀଶୁ କହିଥିଲେ ଯେ ଘଟିବ। ତେବେ ମାଥ୍ୟୁ ତାର ପଞ୍ଚମ ପର୍ବ 45 ପଦ, ଆସନ୍ତୁ ଆମେମାନେ ବର୍ତ୍ତମାନ ତା ପାଠ କରୁ। ଆସନ୍ତୁ ନେବା ତାର ଟିକେ ପଛରୁ 44 ପଦରୁ ଆରମ୍ଭ କରିବା। କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର,
ପୁଣି ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି ସେମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ତୁମ୍ଭେମାନେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ସନ୍ତାନ ହେବ। ସେ ତ ଦୁଷ୍ଟ ଓ ସନ୍ତ ଉଭୟଙ୍କ ଉପରେ ଆପଣା ସୂର୍ଯ୍ୟ ଉଦୟ କରନ୍ତି, ପୁଣି ଧାର୍ମିକ ଓ ଅଧାର୍ମିକ ମାନଙ୍କ ଉପରେ ବୃଷ୍ଟି ବର୍ଷାନ୍ତି। ସେହି ବୃଷ୍ଟି ସମାନ ଭାବରେ ଉଭୟ ଦୁଷ୍ଟ ଓ ସନ୍ତ ଉପରକୁ ଆସିଥାଏ। ତେବେ ଏହାକୁ ସମର୍ଥନ କରୁଥିବା ଏହା ସମ୍ବନ୍ଧରେ ଆଉ ଏକ ଭବିଷ୍ୟତବାଣୀ ନିମନ୍ତେ ଆସନ୍ତୁ, ଆମେମାନେ ଏବ୍ରି ତାର ଷଷ୍ଠ ପର୍ବକୁ ଯିବା, ଏହାର ପରବର୍ତ୍ତୀ ଅନୁରୂପ ପଦ, ଯେଉଁଠାରେ କି ପାଉଲ ସେ ସମାନ ବିଷୟକୁ ସ୍ମରଣରେ ଆଣୁଛନ୍ତି ଯେଉଁ ବିଷୟ କି ଯୀଶୁ କହିଥିଲେ। ବର୍ତ୍ତମାନ ପାଉଲ କହୁଛନ୍ତି, ଯେତେବେଳେ କି ଆପଣମାନେ ଏହାକୁ ଖୋଜୁଅଛନ୍ତି ଆଉ ଆପଣମାନେ ଯେଉଁମାନେ କି ଏହାକୁ ରେଡିଓ ପ୍ରସାରଣରେ ଶୁଣୁଅଛନ୍ତି, ନିଜର ବାଇବେଲ ଗୁଡିକୁ ନିଜ ପାଖରେ ନେଇ ନିଅନ୍ତୁ ଓ ଖଣ୍ଡେ କାଗଜ ନେଇ ନିଅନ୍ତୁ ଆଉ ବର୍ତ୍ତମାନ ଏହାକୁ ଦେଖନ୍ତୁ। ଏବ୍ରି ତାର ଷଷ୍ଠ ପର୍ବ, ପାଉଲ ଏବ୍ରି ଲୋକମାନଙ୍କୁ ଲେଖୁଅଛନ୍ତି, ସେମାନଙ୍କୁ ଛାୟାମାନ ଓ ପ୍ରତିଚିତ୍ରଣମାନ ବିଷୟରେ ବୁଝାଉଅଛନ୍ତି ଓ ସେମାନଙ୍କୁ ଦେଖାଉଅଛନ୍ତି ଯେ ପୁରାତନ ବିଷୟଗୁଡ଼ିକ କିପରି ଭବିଷ୍ୟତରେ ହେବାକୁ ଥିବା ବିଷୟର ଛାୟା ଅଟେ, ଆଉ ସେମାନଙ୍କୁ ଯେହୁଦୀ ମତାବଲମ୍ବୀରୁ ଖ୍ରୀଷ୍ଟୀୟ ମତାବଲମ୍ବୀ ଆଡ଼କୁ ଆଣୁଛନ୍ତି। ତେବେ ପାଉଲ କହୁଛନ୍ତି ଏବ୍ରି ଛ, ଅତଏବ ଆସ ଆମ୍ଭେମାନେ ଖ୍ରୀଷ୍ଟଙ୍କ, ଖ୍ରୀଷ୍ଟ ଏକ ବଚନ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ସିଦ୍ଧିଲାଭ କରିବା ନିମନ୍ତେ ଅଗ୍ରସର ହେଉ। ମୃତକର୍ମ, ମନ ପରିବର୍ତ୍ତନ, ପରମେଶ୍ୱରଙ୍କ ଠାରେ ବିଶ୍ୱାସ, ନାନା ବାପ୍ତିସ୍ମ ସମ୍ବନ୍ଧ, ଶିକ୍ଷା ଓ ହସ୍ତାର୍ପଣ ଓ ମୃତମାନଙ୍କ ପୁନରୁତ୍ଥାନ ଓ ଶେଷ ବିଚାର ସ୍ୱରୂପ ଭିତ୍ତିମୂଳ ପୁନର୍ବାର ନ ବସାଇ, ହଁ, ପରମେଶ୍ୱରଙ୍କ ଅନୁମତି ହେଲେ ଆମ୍ଭେମାନେ ଏହା କରିବା। କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗ ହୋଇଅଛନ୍ତି, ତାହେଲେ ମନ ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ। ମୁଁ ଗୋଟିଏ ମିନିଟ୍ ପାଇଁ ଆପଣମାନଙ୍କର ଧ୍ୟାନ ଆକର୍ଷିତ କରିବାକୁ ଚାହେଁ। କଣ ଆପଣମାନେ ଲକ୍ଷ୍ୟ କଲେ କି ତାହା ଦାନ ଅଟେ? ଦାନଗୁଡ଼ିକ ସ୍ୱର୍ଗୀୟ ଦାନଗୁଡ଼ିକର ସହଭାଗ ହୋଇଅଛନ୍ତି ନୁହେଁ, ମାତ୍ର ସ୍ୱର୍ଗୀୟ ଦାନ ଏକ ବଚନ, ଖ୍ରୀଷ୍ଟ ଏକ ବଚନ, ଦାନ ଏକ ବଚନ, ସ୍ୱର୍ଗୀୟ ଦାନ ଓ ପବିତ୍ର ଆତ୍ମାଙ୍କର ସହଭାଗ ହୋଇଅଛନ୍ତି। ପରମେଶ୍ୱରଙ୍କ ଉତ୍ତମ ବାକ୍ୟର ଆସ୍ୱାଦନ କରିଅଛନ୍ତି। କଣ ଆସ୍ୱାଦନ କରିଅଛନ୍ତି? ପରମେଶ୍ୱରଙ୍କ ବାକ୍ୟ ଓ ଭାବି ଯୁଗର ଶକ୍ତି। ସେମାନେ ଯଦି ଧର୍ମଭ୍ରଷ୍ଟ ହୁଅନ୍ତି ତାହେଲେ ମନ ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ। ଯେଣୁ ଆପଣ ଆପଣଙ୍କର ବିନାଶ ନିମନ୍ତେ ପରମେଶ୍ୱରଙ୍କ ପୁତ୍ରଙ୍କୁ ପୁଣି କୃଷାରୋପଣ କରି ପ୍ରକାଶରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି। କାରଣ ଶୁଣନ୍ତୁ, ଯେଉଁ ଭୂମି ଆପଣା ଉପରେ ବାରମ୍ବାର ପତିତ ବୃଷ୍ଟି ଜଳ ପାନ କରେ ଆଉ ଯେଉଁମାନଙ୍କ ନିମନ୍ତେ ତାହା ଚାଷ କରାଯାଏ, ସେମାନଙ୍କର ଉପଯୋଗୀ ସାକାଦି ଉତ୍ପନ୍ନ କରେ, ତାହା ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ। କିନ୍ତୁ ତାହା ଯଦି କଣ୍ଟା, ଅଗରା ଗଛ ଉତ୍ପନ୍ନ କରେ, ତେବେ ତାହା ଅଗ୍ରାହ୍ୟ ହୋଇ ଅବିଳମ୍ବେ ଶାପଗ୍ରସ୍ତ ହୁଏ, ପୁଣି ତାହାର ଚରମ ଦଶା ଅଗ୍ନିଦାହ। ତେବେ ଏହାକୁ ପୁନର୍ବାର ମ୍ୟାଥିଉ 5:24 ସହିତ ତୁଳନା କରନ୍ତୁ। ଧ୍ୟାନ ଦିଅନ୍ତୁ, ଯୀଶୁ କହିଥିଲେ ଯେ ବର୍ଷା ଓ ସୂର୍ଯ୍ୟ ପୃଥିବୀ ଉପରକୁ ଏଇଥିପାଇଁ ଆସିଥାଏ ଯେ ପରମେଶ୍ୱର ତାହାକୁ ପୃଥିବୀରେ ଥିବା ଲୋକମାନଙ୍କ ନିମନ୍ତେ ଖାଦ୍ୟ ଓ ଅନ୍ୟାନ୍ୟ ବିଷୟ ସବୁ ଉତ୍ପନ୍ନ କରିବା ପାଇଁ ପଠାଇଥାନ୍ତି। ଆଉ ବର୍ଷାକୁ ଖାଦ୍ୟ ସାକାଦି ପାଇଁ ପଠାଯାଇଥାଏ, ମାତ୍ର କଣ୍ଟା ଗୁଡିକ, ବାଳୁଙ୍ଗା ଗୁଡିକ ସେହି କ୍ଷେତ୍ରରେ ରହିଥିବା ହେତୁ ସେହି ସମାନ ବିଷୟକୁ ଲାଭ କରିଥାନ୍ତି। ସେହି ସମାନ ବର୍ଷା ଯାହାକି ଗହମକୁ ବୃଦ୍ଧି ସାଧନ କରାଇଥାଏ, ତାହା ସେହି ସମାନ ବର୍ଷା ଅଟେ ଯାହାକି ବାଳୁଙ୍ଗା ଗୁଡିକୁ ବୃଦ୍ଧି ସାଧନ କରାଏ। କିପରି ଭାବରେ ଥରେ ମୁଁ ସେହି ବିଷୟ ଉପରେ ଏକ ଶିକ୍ଷା ଲାଭ କଲି, ଯେତେବେଳେ ମୁଁ ପ୍ରଥମ ଥର ପାଇଁ ପେଣ୍ଟିକଷ୍ଟର ଲୋକମାନଙ୍କ ସମ୍ପର୍କରେ ଆସିଥିଲି, ଆଉ ତାହା ମୋ ପାଇଁ ଗୋଟିଏ ମହାନ ଶିକ୍ଷା ଥିଲା। ମୁଁ ଦୁଇ ଜଣ ବ୍ୟକ୍ତିଙ୍କୁ ଦେଖିଲି, ଜଣେ ତା ପୂର୍ବରୁ ମୁଁ କେବେ ହେଲେ ପରଭାଷାରେ କଥା କହୁଥିବାର ଶୁଣିନଥିଲି। ଜଣେ ପରଭାଷାରେ କଥା କହୁଥିଲା, ଅନ୍ୟ ଜଣକ ତାର ଅନୁବାଦ କରୁଥିଲା, ପୁଣି ବିପରୀତ କ୍ରମରେ ହେଉଥିଲା, ଆଉ ସେମାନେ ସତ୍ୟ କହୁଥିଲେ। ଯଥା ଏହିପରି ଏଠାରେ ଆଜି ରାତିରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ମନ ପରିବର୍ତ୍ତନ କରିବା ଉଚିତ। ଏଠାରେ ଉଭୟ ପୁରୁଷ ଓ ସ୍ତ୍ରୀମାନେ ଅଛନ୍ତି, ଆଉ ଲୋକମାନେ ନିଜ ସ୍ଥାନରୁ ଉଠି ବେଦୀ ନିକଟକୁ ଯାଉଥିଲେ। ମୁଁ ଭାବିଲି କେତେ ମହିମାମୟ ବିଷୟ ଅଟେ। ଆଉ ତେବେ ପବିତ୍ର ଆତ୍ମାଙ୍କର ସେହି ଛୋଟ ଦାନ ଦ୍ୱାରା, ଯାହାକି ଆପଣମାନେ ଜାଣନ୍ତି ଯେ କିପରି ଭାବରେ ହୃଦୟର ବିଷୟଗୁଡ଼ିକୁ ଜାଣିପାରିଥାଏ, ମୁଁ ସେହି ଦୁଇ ଜଣ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ହେଲି, ଯେପରିକି ଅସଲ ବିଷୟ କ'ଣ ତାହା ଅଳ୍ପ କିଛି ଜାଣିପାରେ। ଆଉ ସେମାନଙ୍କ ମଧ୍ୟରୁ ଜଣେ ଏକ ବାସ୍ତବିକ ଖ୍ରୀଷ୍ଟିଆନ ଥିଲା, ଆଉ ସେ ଖ୍ରୀଷ୍ଟଙ୍କ ଜଣେ ବାସ୍ତବିକ ସେବକ ଥିଲା, ମାତ୍ର ଅନ୍ୟ ଜଣକ ଗୋଟିଏ କପଟି ଥିଲା।
ଆଉ ସେମାନଙ୍କ ମଧ୍ୟରୁ ଜଣେ ଯିଏକି ଏକ କପଟୀ ଥିଲା ସେ କଳାକେଶ ବିଶିଷ୍ଟ ଜଣେ ସ୍ତ୍ରୀ ଲୋକ ସହିତ ରହୁଥିଲା ମାତ୍ର ସୁବର୍ଣ୍ଣକେଶ ବିଶିଷ୍ଟ ଜଣେ ସ୍ତ୍ରୀ ଲୋକ ସହିତ ସମ୍ପର୍କ ରଖିଥିଲା ଓ ସେ ସ୍ତ୍ରୀ ଠାରୁ ତାର ସନ୍ତାନ ମଧ୍ୟ ଥିଲା ତେବେ ତାହା ତ ଠିକ ସେଠାରେ ଦର୍ଶନରେ ରହିଥିଲା ତା ଅସ୍ୱୀକାର କରାଯାଇ ନ ପାରେ ଆଉ ମୁଁ ତା ସହିତ ଏହି ବିଷୟରେ କଥା ହେଲି ସେ ମୋତେ ଅନାଇଲା ଓ ସେହି ଭବନରୁ ବାହାରକୁ ଚାଲିଗଲା ତେବେ ମୁଁ ବହୁତ ଅଧିକ ଭ୍ରମିତ ହୋଇଯାଇଥିଲି ସୁନିଶ୍ଚିତ ଭାବରେ ମୁଁ ଭାବୁଥିଲି ଯେ ମୁଁ ଦୂତମାନଙ୍କର ଗହଣକୁ ଆସିଅଛି ମାତ୍ର ମୁଁ ବିସ୍ମିତ ହେଲି ଯେ ମୁଁ ସୈତାନମାନଙ୍କ ଗହଣକୁ ଆସିଯାଇ ନାହିଁ ତ ଏହା କିପରି ହୋଇପାରେ ମୁଁ ତାହା ବୁଝିପାରିନଥିଲି ଆଉ ଅନେକ ବର୍ଷ ହେଲା ମୁଁ ସେ ବିଷୟଠାରୁ କ୍ଷାନ୍ତ ରହିଥିଲି ଯେପର୍ଯ୍ୟନ୍ତ କି ଦିନେ କେଉଁଠାରୁ ମୋର ହେବାକୁ ଥିବା ଜ୍ୱାଇଁ ଜର୍ଜ ସ୍ମିଥ୍ ସହିତ ଆମେ ସେ ପୁରୁଣା ମିଲ୍ ସ୍ଥାନକୁ ଗତକାଲି ଯାଇଥିଲୁ ଯେଉଁ ସ୍ଥାନ କି ମୁଁ ପ୍ରାର୍ଥନା କରିବାକୁ ଯାଇଥାଏ ଆଉ ସେହି ସ୍ଥାନରେ ଅଳ୍ପ କେତେକ ଦିନ ରହିବା ପରେ ପବିତ୍ର ଆତ୍ମା ମୋ ପାଖକୁ ପୁଣି ଥରେ ପବିତ୍ର ଶାସ୍ତ୍ରର ସେହି ଅଂଶଟି ନେଇକି ଆସିଲେ କାରଣ ଭୂମିରେ ସାକାଦି ଉତ୍ପନ୍ନ କରିବା ନିମନ୍ତେ ତାହା ଉପରକୁ ବୃଷ୍ଟି ଜଳ ଆସିଥାଏ ମାତ୍ର କଣ୍ଟା ଓ ଗରା ଗଛ ମଧ୍ୟ ଠିକ୍ ସେହି ସମାନ ବୃଷ୍ଟି ଜଳ ଦ୍ୱାରା ଜୀବିତ ରହିଥାନ୍ତି ଆଉ ତାହାର ଚରମ ଦଶା ଅଗ୍ନିଦାହ ଅଟେ ଠିକ୍ ସେହି ସମାନ ପରମେଶ୍ୱରଙ୍କ ଜୀବନ ପ୍ରଦାନକାରୀ ସମ୍ପଦ ଦ୍ୱାରା ଜୀବିତ ରହିଥାନ୍ତି ତାପରେ ଯାଇ ମୁଁ ବୁଝିଲି ଯେ ଦ୍ୱାରା ଯାହା ଯୀଶୁ କହିଥିଲେ ସେମାନଙ୍କର ଫଳ ଦ୍ୱାରା ସେମାନେ ଚିହ୍ନା ଯିବେ ତେବେ ତାହେଲେ ପୃଥିବୀର ପ୍ରାକୃତିକ ଗଛଲତା ଉପରେ ପତିତ ହେଉଥିବାର ସେହି ବୃଷ୍ଟି ଜଳ ସେହି ଅନନ୍ତ ଜୀବନ ପ୍ରଦାନକାରୀ ଆତ୍ମିକ ବୃଷ୍ଟିର ଏକ ନିଦର୍ଶନ ଅଟେ ଯାହାକି ମଣ୍ଡଳୀ ଉପରକୁ ପତିତ ହେଉଅଛି ଯେପରିକି ଆମେ ଏହାକୁ ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ବୋଲି କହିଥାଉ ଆଉ ଏହା ଏକ ବୃଷ୍ଟି ଅଟେ ପରମେଶ୍ୱରଙ୍କ ମଣ୍ଡଳୀ ଉପରେ ତାହାଙ୍କର ଆତ୍ମାଙ୍କର ବୃଷ୍ଟି ଅଟେ ଧ୍ୟାନ ଦିଅନ୍ତୁ ଯେ ଏଠାରେ ଏହା ଏକ ଅତି ବିଚିତ୍ର ବିଷୟ ଅଟେ ବୁଝିଲେ ଯେତେବେଳେ ସେହି ବୀଜଗୁଡ଼ିକ ଭୂମି ଭିତରକୁ ଗଲେ ସେ ଯେଉଁ ପ୍ରକାରେ ମଧ୍ୟ ସେଠାକୁ ଗଲେ ସେମାନେ ତ ଆରମ୍ଭରୁ ହିଁ କଣ୍ଟା ଥିଲେ ମାତ୍ର ସେଠାରେ ସେହି ଗହମ ଯାହାକି ଭୂମି ଭିତରକୁ ଗଲା ଓ ସେହି ସାକାଦି ତା ଆରମ୍ଭରୁ ହିଁ ସାକାଦି ଥିଲା ଆଉ ପ୍ରତ୍ୟେକ ଶାକ ଯାହାକି ଆପଣାକୁ ଉତ୍ପନ୍ନ କରୁଥିଲା ପୁନଃ ଉତ୍ପାଦିତ କରୁଥିଲା ତାହା ସେହି ବିଷୟକୁ ପ୍ରଦର୍ଶିତ କରୁଥିଲା ଯାହା ସେ ମୂଳ ଆରମ୍ଭରୁ ଥିଲା ଯଦି ସମ୍ଭବ ହୁଏ ତେବେ ସେମାନେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ କାରଣ ସେମାନେ ଠିକ୍ ସେହି ସମାନ ବୃଷ୍ଟିକୁ ସମାନ ଆଶୀର୍ବାଦକୁ ଲାଭ କରୁଅଛନ୍ତି ଠିକ୍ ସେ ସମାନ ଚିହ୍ନଗୁଡ଼ିକୁ ସମାନ ଆଶ୍ଚର୍ଯ୍ୟ କର୍ମଗୁଡ଼ିକୁ ଦେଖାଉଅଛନ୍ତି ବୁଝିଲେ ଯଦି ସମ୍ଭବ ହୁଏ ତେବେ ସେମାନେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ ଭ୍ରାନ୍ତ କରିଦେବେ ତେବେ ଗୋଟିଏ କଣ୍ଟା ଏକ କଣ୍ଟା ହେବା ବିଷୟଠାରୁ ପରିବର୍ତ୍ତନ ହୋଇପାରେ ନାହିଁ ଆଉ ନତୁବା ଗୋଟିଏ ଗହମ ଏକ ଗହମ ହେବା ବିଷୟଠାରୁ ଅନ୍ୟତ୍ର କୌଣସି ପରିବର୍ତ୍ତନ ହୋଇପାରେ ଏହା ତ ସେହି ପ୍ରତ୍ୟେକ ଜଣର ସୃଷ୍ଟିକର୍ତ୍ତା ହିଁ ଅଟନ୍ତି ଯିଏକି ଆରମ୍ଭରୁ ଯାହାକୁ ଯେମିତି ନିର୍ଦ୍ଧାରିତ କରିଅଛନ୍ତି ତାହା ହିଁ ମନୋନୀତ ଅଟେ ସେ ସମାନ ବୃଷ୍ଟି ଅଟେ ସୂର୍ଯ୍ୟ ଏକ ପ୍ରଭାତରେ ଉଦୟ ହୋଇଥାଏ ଓ ସମସ୍ତ ପୃଥିବୀରେ ବ୍ୟାପ୍ତ ହୋଇଥାଏ ଯେପରିକି ଏହା ଏହି ପୃଥିବୀ ପୃଷ୍ଠରେ ଓ ଆମେ ରହୁଥିବା ଦିନରେ ହୋଇଥାଏ ଆଉ ସେହି ସୂର୍ଯ୍ୟ ସେ ସମାନ ସୂର୍ଯ୍ୟ ଯାହାକି ପୂର୍ବ ଦିଗରେ ଉଦିତ ହୁଏ ତାହା ସେହି ସମାନ ସୂର୍ଯ୍ୟ ଅଟେ ଯାହାକି ପଶ୍ଚିମ ଦିଗରେ ଅସ୍ତ ହୋଇଥାଏ ଆଉ ସେହି ସୂର୍ଯ୍ୟ ପୃଥିବୀ ପୃଷ୍ଠ ଉପରେ ଶସ୍ୟକୁ ପରିପକ୍ୱ କରିବା ପାଇଁ ପଠାଯାଇଥାଏ ଯେଉଁଠାରୁ କି ଆମମାନଙ୍କର ଶରୀର ଗୁଡ଼ିକ ନିର୍ମିତ ହୋଇଅଛି ଆମେମାନେ ତ ମୃତ ବସ୍ତୁମାନଙ୍କ ଦ୍ୱାରା ଜୀବିତ ରହୁଅଛୁ ତାହା ହିଁ କେବଳ ଏକମାତ୍ର ଉପାୟ ଯାହାଦ୍ୱାରା ଆପଣମାନେ ଜୀବିତ ରହିପାରନ୍ତି ଆଉ ଯଦି କିଛି ଗୋଟାଏ ବିଷୟକୁ ମରିବାକୁ ଥାଏ ଯେପରିକି ଆପଣମାନେ ସ୍ୱାଭାବିକ ଭାବେ ଜୀବିତ ରୁହନ୍ତି ତେବେ କଣ ଏହା ସତ୍ୟ ନୁହେଁ କି ଯଦି ଆପଣଙ୍କର ଦେହକୁ ପ୍ରାକୃତିକ ଜୀବନ ନିମନ୍ତେ ମୃତ ବସ୍ତୁ ଦ୍ୱାରା ଜୀବିତ ରହିବାକୁ ପଡିଥାଏ ତାହେଲେ ଆତ୍ମିକ ଭାବେ ଆପଣଙ୍କ ପାଖରେ ଏପରି କିଛି ବିଷୟ ରହିବାକୁ ଅଛି ଯାହାକି ଆପଣଙ୍କର ଆତ୍ମିକ ଜୀବନକୁ ରକ୍ଷା କରିବା ନିମନ୍ତେ ମରିଥାଏ ଆଉ ପରମେଶ୍ୱର ଦେହବନ୍ତ ହେଲେ ମନୁଷ୍ୟ ରୂପ ଧାରଣ କଲେ ଓ ମୃତ୍ୟୁବରଣ କଲେ ଯେପରିକି ଆମେମାନେ ବଞ୍ଚି ରହିପାରୁ କୌଣସି ମଣ୍ଡଳୀ ନାହିଁ କିମ୍ବା ଜଗତରେ ଏପରି କୌଣସି ବିଷୟ ନାହିଁ ଯାହାକି ଆପଣଙ୍କୁ ରକ୍ଷା କରିପାରିବ କେବଳ ପରମେଶ୍ୱର ତାହା କରିପାରନ୍ତି କେବଳ ତାହା ହିଁ ଏକମାତ୍ର ବିଷୟ ଅଟେ ଯାହାଦ୍ୱାରା ସେମାନେ ଜୀବିତ ରହିଥାନ୍ତି ତେବେ ପବିତ୍ର ଶାସ୍ତ୍ରକୁ ଦେଖନ୍ତୁ ଯୀଶୁ ହିଁ ବାକ୍ୟ ଅଟନ୍ତି ଆଦ୍ୟରେ ବାକ୍ୟ ଥିଲେ ଆଉ ସେହି ବାକ୍ୟ ଦେହବନ୍ତ ହେଲେ ଓ ଆମମାନଙ୍କ ମଧ୍ୟରେ ବାସ କଲେ ଆଦ୍ୟରେ ବାକ୍ୟ ଥିଲେ ଆଉ ସେହି ବାକ୍ୟ ପରମେଶ୍ୱରଙ୍କ ସହିତରେ ଥିଲେ ଆଉ ସେହି ବାକ୍ୟ ଦେହବନ୍ତ ହେଲେ ଆଉ ଯିଏକି ଆମମାନଙ୍କ ମଧ୍ୟରେ ରହିଲେ ବାସ କଲେ ଆଉ ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ ତାହା ସ୍ୱାଭାବିକ ନିମନ୍ତେ ଅଟେ ମାତ୍ର ପରମେଶ୍ୱରଙ୍କ ମୁଖ ନିର୍ଗତ ପ୍ରତ୍ୟେକ ବାକ୍ୟ ଦ୍ୱାରା ବଞ୍ଚିବ ତେବେ ଆପଣ ଦେଖନ୍ତୁ ଆମେମାନେ ବାକ୍ୟ ଦ୍ୱାରା ବଞ୍ଚିଅଛୁ ଆଉ ତାହା ପରମେଶ୍ୱର ଅଟନ୍ତି ତେବେ ସୂର୍ଯ୍ୟ ଉଦୟ ହୋଇ ଆସେ ଓ ଶସ୍ୟକୁ ପରିପକ୍ୱ କରେ ତେବେ ତାହା ଏହାକୁ ଏକାବେଳକେ ପରିପକ୍ୱ କରିପାରେ ନାହିଁ। ଯେତେବେଳେ ତାହା ପରିପକ୍ୱ ହେବା ପ୍ରକ୍ରିୟାରେ ଚାଲିଥାଏ ତାହା ନିରନ୍ତର ଭାବେ ପରିପକ୍ୱ ହୋଇଚାଲେ ଯେପର୍ଯ୍ୟନ୍ତ କି ତାହା ଏକ ସମ୍ପୂର୍ଣ୍ଣ ଶିଶାରେ ପରିଣତ ନ ହୋଇଯାଏ। ଠିକ୍ ସେହିପରି ଭାବରେ ତାହା ଆଜି ମଣ୍ଡଳୀ ସହିତରେ ଅଟେ। ବିଗତ ସମୟରେ ଅନ୍ଧକାର ଯୁଗରେ ଏହା ତାର ଶିଶୁ ଅବସ୍ଥାରେ ଆରମ୍ଭ ହୋଇଥିଲା ଯେତେବେଳେ କି ତାହା ଭୂମି ଭିତରେ ରହିଥିଲା। ବର୍ତ୍ତମାନ ଏହା ପରିପକ୍ୱ ଅବସ୍ଥାକୁ ବୃଦ୍ଧି ପାଇଅଛି ଆଉ ଆମେମାନେ ତାହା ସିଦ୍ଧ ରୂପରେ ଦେଖିପାରୁ ଯେ କିପରି ପରମେଶ୍ୱର ସର୍ବଦା ପ୍ରକୃତି ଜରିଆରେ ଆପଣ ପ୍ରକୃତିକୁ ଅବରୋଧ କରିପାରନ୍ତି ନାହିଁ। ତାହା ହିଁ ତ ଆଜି ମାମଲା ଅଟେ। ଆମେମାନେ ବୋମାମାନ ବର୍ଷଣ କରୁଅଛୁ ଆଉ ସେଠାରେ ସେ ସମୁଦ୍ରରେ ଚାରିଆଡେ ଆଣବିକ ବୋମା ଗୁଡ଼ିକୁ ବିସ୍ଫୋରଣ କରୁଅଛୁ ଓ ତାହାକୁ ଭଗ୍ନ କରୁଅଛୁ। ଆପଣ ତ ସବୁ ସମୟରେ ସେଥିରୁ ଆହୁରି ଅଧିକ ଆବର୍ଜନାକୁ ଭଗ୍ନ କରୁଅଛନ୍ତି ଓ ସମୁଦ୍ର ଭିତରେ ତାହାକୁ ପକାଉଅଛନ୍ତି। ଆପଣ ବୃକ୍ଷ ଗୁଡ଼ିକୁ କାଟନ୍ତୁ, ଝଡ଼ ତୋଫାନ ଆପଣଙ୍କୁ ଆଘାତ କରିବ। ଆପଣ ବନ୍ଧ ନିର୍ମାଣ କରନ୍ତୁ, ତାହା ଉଛୁଳି ଉଠିବ। ଆପଣଙ୍କୁ ତ ପରମେଶ୍ୱରଙ୍କ କାର୍ଯ୍ୟ କରିବାର ଉପାୟ ଖୋଜି ବାହାର କରିବାକୁ ଅଛି ଓ ସେଥିସହିତ ଲାଗି ରହିବାକୁ ଅଛି। ଆମେମାନେ ଲୋକମାନଙ୍କୁ ମଣ୍ଡଳୀଗୁଡ଼ିକରେ ଓ ସଂସ୍ଥାମାନଙ୍କରେ ନାମଧାରୀ କରି ବାନ୍ଧି ଦେଇଅଛୁ। ଦେଖନ୍ତୁ ଆମକୁ କଣ ମିଳିଛି, ଏହାର ପରମେଶ୍ୱର ଦତ୍ତ ଉପାୟରେ ରହିଥାନ୍ତୁ। ମାତ୍ର ଆପଣମାନେ ଦେଖନ୍ତୁ, ସେ ବୃଷ୍ଟି ପ୍ରେରଣ କରନ୍ତି ଆମର ବିଷୟ ନିକଟକୁ ଫେରିଆସିବା, ଉଭୟ ଧାର୍ମିକ ଓ ଅଧାର୍ମିକ ମାନଙ୍କ ଉପରେ। ତେବେ ବର୍ତ୍ତମାନ ଏଠାରେ ମ୍ୟାଥିଉ 24 ଯୀଶୁ ଆପଣମାନଙ୍କୁ ଏହା କହୁଅଛନ୍ତି ଯେ ଏହା ଶେଷ ସମୟରେ ଗୋଟିଏ ଚିହ୍ନ ହେବ। ତେବେ ଯଦି ଏହି ଚିହ୍ନଟି କେବଳ ଶେଷ ସମୟରେ ଜଣାଯିବାକୁ ଥାଏ ତାହେଲେ ଏହାକୁ ତ ସେ ମୁଦ୍ରା ଗୁଡ଼ିକର ଫିଟାଯିବା ପରେ ହିଁ ହେବାକୁ ପଡିବ, ବୁଝିଲେ। ଏହା ତ ଶେଷ ସମୟର ଏକ ଚିହ୍ନ ଅଟେ। ତାହା ସେତେବେଳେ ହେବ ଯେତେବେଳେ ଏହି ସବୁ ବିଷୟ ଘଟିତ ହେବ, ଏହା ଶେଷ ସମୟରେ ହେବ। ଆଉ ତେବେ ଏହା ଏକ ଚିହ୍ନ ହେବ ଯେପରିକି ମନୋନୀତ ମାନେ ଏହି ସବୁ ବିଷୟରେ ଭ୍ରମିତ ହେବେ ନାହିଁ। କଣ ଆପଣମାନେ ବୁଝିଲେ? ତେବେ ଏହାକୁ ତ ପ୍ରକାଶିତ ଉନ୍ମୋଚିତ ହେବାକୁ ଅଛି। ଧ୍ୟାନ ଦିଅନ୍ତୁ, ଉଭୟ ଗହମ ଓ ବାଳୁଙ୍ଗମାନ ସ୍ୱର୍ଗରୁ ଆଗତ ସେହି ସମାନ ଅଭିଷେକ ଦ୍ୱାରା ହିଁ ଜୀବିତ ରହିଥାନ୍ତି। ସେମାନେ ଉଭୟ ସେଥିରେ ଆନନ୍ଦିତ ହୋଇଥାନ୍ତି। ମୋର ଏହା ମନେ ପଡ଼ିଯାଉଅଛି, ଏହି ଘଟଣାକୁ ସେଦିନ ସେଠାରେ ଗ୍ରୀନ୍ସ ମିଲ୍ର ସେହି ଦୃଷ୍ଟାନ୍ତ ସହିତ ମିଶାଉଅଛି। ମୁଁ ସେହି ଦର୍ଶନକୁ ଆସୁଥିବାର ଦେଖିଲି ଆଉ ସେଠାରେ ଏକ ବହୁତ ବଡ଼ ପୃଥିବୀ ଥିଲା ଆଉ ତାହା ସମ୍ପୂର୍ଣ୍ଣ ଭାବେ ଖଣ୍ଡ ଖଣ୍ଡ ଭାଗ ହୋଇଯାଇଥିଲା ଆଉ ସର୍ବପ୍ରଥମେ ସେଠାରେ ଏକ ବୀଜ ବୁଣାଳି ଗଲା। ମୁଁ ଆପଣମାନଙ୍କ ସମ୍ମୁଖରେ ତାହା ରଖିବାକୁ ଚାହେଁ। ଧ୍ୟାନ ଦିଅନ୍ତୁ ଯେ ପ୍ରଥମେ କଣ ଗଲା, ତାପରେ କିଏ ଅନୁବର୍ତ୍ତୀ ହେଲା, ଆଉ ଯେତେବେଳେ ଶୁକ୍ଳ ବ୍ରସ୍ତ ଧରି ଏହି ବ୍ୟକ୍ତି ପୃଥିବୀର ଚାରିପଟେ ବୀଜ ବୁଣି ବୁଣି ଆସିଲେ, ତାପରେ ତାର ପଛେ ପଛେ କଳା ରଙ୍ଗର ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତି ଆସିଲା, ଯିଏକି ଦେଖିବାକୁ ଭୀରୁ ପରି ଦିଶୁଥିଲା, ଯିଏକି ଏହି ପ୍ରଥମ ବ୍ୟକ୍ତିର ପଶ୍ଚାତରେ ଲୁଚି ଛପି କରି ଗୋପନରେ ବୀଜ ବୁଣିଥିଲା। ଆଉ ଯେତେବେଳେ ଏହି ବିଷୟ ଘଟିଗଲା, ତାପରେ ମୁଁ ଉଭୟ ଫସଲକୁ ବୃଦ୍ଧି ପାଇବାର ଦେଖିଲି। ଆଉ ଯେତେବେଳେ ସେମାନେ ବୃଦ୍ଧି ପାଇ ଉପରକୁ ଆସିଲେ, ଗୋଟିଏ ଗହମ ଥିଲା ଓ ଅନ୍ୟଟି ବାଳୁଙ୍ଗା ଥିଲା। ଆଉ ତାପରେ ସେଠାରେ ଏକ ମରୁଡ଼ି ଆସିଲା ଯେ ସେତେବେଳେ ଏପରି ଦିଶୁଥିଲା ଯେପରିକି ସେମାନେ ଦୁହେଁ ନିଜ ନିଜର ମସ୍ତକ ଗୁଡ଼ିକୁ ନତ କରି ବର୍ଷା ପାଇଁ ଡାକ ପକାଉଅଛନ୍ତି। ଏହାପରେ ଏକ ବହୁତ ବଡ଼ ମେଘ ପୃଥିବୀ ଉପରକୁ ଆସିଲା ଆଉ ତାହା ବର୍ଷା ହେଲା। ଆଉ ଗହମଟି ମସ୍ତକ ଉଠାଇଲା ଆଉ କହିଲା, ପ୍ରଭୁଙ୍କର ପ୍ରଶଂସା ହେଉ, ପ୍ରଭୁଙ୍କର ପ୍ରଶଂସା ହେଉ। ଆଉ ବାଳୁଙ୍ଗାମାନେ ମଧ୍ୟ ମସ୍ତକ ଉଠାଇଲେ, ଉଚ୍ଚସ୍ୱରରେ କହିଲେ, ପ୍ରଭୁଙ୍କର ପ୍ରଶଂସା ହେଉ, ପ୍ରଭୁଙ୍କର ପ୍ରଶଂସା ହେଉ। ସମାନ ପରିଣାମ, ଦୁଇ ଜଣ ଯାକ ବିନଷ୍ଟ ହେଉଥିଲେ, ଦୁଇ ଜଣ ଯାକ ମରୁଥିଲେ। ଆଉ ସେତେବେଳେ ଗହମ ଗଛଟି ଉଠି ଆସିଲା ଓ ତୃଷିତ ଅନୁଭବ କଲା। ଆଉ ଯେହେତୁ ଏହା ସେ ସମାନ କ୍ଷେତ୍ରରେ ଥିଲା, ସମାନ ଉଦ୍ୟାନରେ ଥିଲା, ସମାନ ସ୍ଥାନରେ ଥିଲା, ଦୁହେଁ ସମାନ ଅଭିଷେକର ଅନ୍ତର୍ଗତରେ ଥିଲେ, ଏଣୁକରି ସେଠାରେ ଗହମ ଓ ବାଳୁଙ୍ଗା ଉଭୟ ସେ ସମାନ ବିଷୟ ଦ୍ୱାରା ବୃଦ୍ଧି ସାଧନ ପାଇଥିଲେ। ଧ୍ୟାନ ଦିଅନ୍ତୁ ଯେ ସେ ସମାନ ଅଭିଷେକାର୍ଥକ ଜଳ ଯାହାକି ଗହମକୁ ବୃଦ୍ଧି କରାଇଲା, ତାହା ବାଳୁଙ୍ଗାକୁ ମଧ୍ୟ ବୃଦ୍ଧି କରାଇଥିଲା। ସେହି ସମାନ ପବିତ୍ର ଆତ୍ମା ଯିଏକି ମଣ୍ଡଳୀକୁ ଅଭିଷେକ କରନ୍ତି, ଯିଏକି ମଣ୍ଡଳୀକୁ ପ୍ରାଣଗୁଡ଼ିକୁ ରକ୍ଷା କରିବାର ଇଚ୍ଛା ପ୍ରଦାନ କରନ୍ତି, ଯିଏକି ସେମାନଙ୍କୁ ଆଶ୍ଚର୍ଯ୍ୟକର୍ମ ସାଧନ କରିବାର ସାମର୍ଥ୍ୟ ପ୍ରଦାନ କରନ୍ତି, ତାହା ସମାନ ଭାବରେ ଉଭୟ ଅଧାର୍ମିକ ଓ ଧାର୍ମିକମାନଙ୍କ ଉପରେ ଓହ୍ଲାଇ ଆସିଥାନ୍ତି। ଠିକ୍ ସେହି ସମାନ ଆତ୍ମା। ତେବେ ଆପଣ ଏହାକୁ ଅନ୍ୟ କୌଣସି ଭିନ୍ନ ଉପାୟରେ ବିଚାର କରି ମ୍ୟାଥିଉ 24:24 ବୁଝିପାରନ୍ତି ନାହିଁ। ସେ କହିଲେ, ଭଣ୍ଡ ଖ୍ରୀଷ୍ଟମାନେ ଉଠିବେ, ଭଣ୍ଡ ଅଭିଷିକ୍ତ ଗଣ। ସେମାନେ ସେହି ବାସ୍ତବ ବିଷୟରେ ଅଭିଷେକ ପାଇଥିବେ, ମାତ୍ର ଏହାର ଭଣ୍ଡ ଭାଓବାଦୀମାନ ହୋଇଥିବେ, ଏହାର ଭଣ୍ଡ ଶିକ୍ଷକମାନ ହୋଇଥିବେ। ତେବେ ଜଣେ ବ୍ୟକ୍ତିଙ୍କୁ ଏପରି ବିଷୟ ଯାହାକି ସତ୍ୟ ଅଟେ ତାହାର ଭଣ୍ଡ ଶିକ୍ଷକ ହେବା ପାଇଁ କେଉଁ ବିଷୟ ପ୍ରବର୍ତ୍ତାଇବ? ତେବେ ଅଳ୍ପ କେତେକ ମିନିଟରେ ଆମେମାନେ ପଶୁର ଚିହ୍ନ ବିଷୟକୁ ଆସିବା, ଆଉ ଆପଣମାନେ ଦେଖିବେ ଯେ ତାହା ନାମଧାରୀ ସଂସ୍ଥା ଅଟେ। ବୁଝିଲେ? ଭଣ୍ଡ ଶିକ୍ଷକମାନ, ଜଣେ ଭଣ୍ଡ ଅଭିଷିକ୍ତ, ଅଭିଷିକ୍ତ ଖ୍ରୀଷ୍ଟଗଣ ମାତ୍ର ଭଣ୍ଡ ଶିକ୍ଷକମାନ ଅଟନ୍ତି। ଆପଣ ଏହାକୁ କେବଳ ଏହିପରି ଭାବରେ ହିଁ ବୁଝିପାରନ୍ତି, ଠିକ୍ ଯେପରିକି ଏଠାରେ ଅଳ୍ପ କେତେ ଦିନ ପୂର୍ବେ ମୁଁ ଏହାକୁ ଉଦ୍ଧୃତ କରିଥିଲି। ମୁଁ ଏହାକୁ ପୁଣି ଥରେ ଉଦ୍ଧୃତ କରେ ଯେହେତୁ ଆମ ସହିତରେ ସମଗ୍ର ରାଷ୍ଟ୍ରରୁ ଲୋକମାନେ ସଂଯୋଗରେ ଅଛନ୍ତି। ଦିନେ ମୁଁ ମୋର ଜଣେ ବନ୍ଧୁ ସହିତ କଥା ହେଉଥିଲି ଯିଏକି ଆରିଜୋନା ରାଜ୍ୟରୁ ଥିଲେ, ଯେଉଁଠାରୁ କି ଏହି ବିଷୟଟି ଆଜି ସକାଳରେ ଆସୁଅଛି। ଆଉ ତାଙ୍କର ଏକ ଲେମ୍ବୁ ଜାତୀୟ ଫଳର ଉଦ୍ୟାନ ଥିଲା, ଆଉ ତାଙ୍କର ସେଠାରେ ଗୋଟିଏ ଗଛ ଥିଲା ଯାହାକି ଏକ କମଳା ଗଛ ଥିଲା, ମାତ୍ର ସେଥିରେ ତାହା ବାତାପି ଲେମ୍ବୁ ଓ କାଗଜା ଲେମ୍ବୁ, ସୁମିଷ୍ଟ କମଳା ଲେମ୍ବୁ, ଅନ୍ୟାନ୍ୟ ଲେମ୍ବୁ ଜାତୀୟ ଫଳମାନ ଧାରଣ କରୁଥିଲା। ଆଉ ମୁଁ ଭୁଲି ଯାଉଛି ଯେ ସେଇ ଗୋଟିଏ ଗଛରେ କେତୋଟି ଭିନ୍ନ ଭିନ୍ନ ପ୍ରକାରର ଫଳମାନ ଫଳୁଥିଲା। ଆଉ ମୁଁ ସେହି ବ୍ୟକ୍ତିଙ୍କୁ ପଚାରିଲି, ମୁଁ କହିଲି ଏହା କିପରି ହେଉଅଛି, ତା କେଉଁ ପ୍ରକାରର ଏକ ଗଛ ଅଟେ? ସେ ଉତ୍ତର ଦେଲେ, ସେହି ଗଛଟି ମୂଳତଃ ଗୋଟିଏ କମଳା ଗଛ ଅଟେ। ମୁଁ ପଚାରିଲି, ତେବେ ସେଥିରେ ବାତାପି ଲେମ୍ବୁ କାହିଁକି ଅଛି? କହିଲେ, କାଗଜା ଲେମ୍ବୁ କାହିଁକି ଲାଗିଛି? ସେ କହିଲେ, ତାହା ସବୁ ଏଥିରେ କଲମ କରାଯାଇଅଛି। ମୁଁ କହିଲି, ମୁଁ ତାହା ବୁଝେ। ତେବେ ବର୍ତ୍ତମାନ ମୁଁ କହିଲି, ତେବେ ଆସନ୍ତା ବର୍ଷ ଯେତେବେଳେ ସେହି ଗଛ ଆଉ ଥରେ ଫଳ ଧାରଣ କରିବ, ଯାହାକି ସେମାନେ ସମସ୍ତେ ପ୍ରାୟ ଏକାବେଳକେ ପରିପକ୍ୱ ହୋଇଥାନ୍ତି, ମୁଁ କହିଲି ତେବେ ତାହା ସମ୍ପୂର୍ଣ୍ଣ ଭାବରେ କମଳା ଫଳ ଫଳିବ। ଯଦି ତାହା ଗୋଟିଏ ବଡ଼ ପ୍ରକାର କମଳା ଫଳର ଗଛ ଅଟେ, ତେବେ ତାହା ସେହି ବଡ଼ ପ୍ରକାରର କମଳା ଫଳ ଧାରଣ କରିବ। କଣ ମହାଶୟ, ତାହା ନୁହେଁ କି? ସେ ଉତ୍ତର ଦେଲେ, ନା ଆଜ୍ଞା, ପ୍ରତ୍ୟେକ କଲମ କରାଯାଇଥିବା ଶାଖା ତାର ନିଜ ପ୍ରକାରର ଫଳ ଉତ୍ପନ୍ନ କରିବ। ମୁଁ କହିଲି, ତେବେ ଆପଣଙ୍କର କହିବାର ଅର୍ଥ କଣ ଏହା ଯେ ସେହି କମଳା ଗଛରେ କଲମ କରାଯାଇଥିବା କାଗଜା ଲେମ୍ବୁ ଶାଖାଟି କାଗଜା ଲେମ୍ବୁ ଧାରଣ କରିବ? ସେ ଉତ୍ତର ଦେଲେ, ହଁ ମହାଶୟ। କଣ ସେହି କମଳା ଗଛରେ କଲମ କରାଯାଇଥିବା ବାତାପି ଲେମ୍ବୁ ଗଛ ବାତାପି ଲେମ୍ବୁ ଉତ୍ପନ୍ନ କରିବ କି? ସେ ଉତ୍ତର ଦେଲେ, ହଁ ଆଜ୍ଞା, ଏହା ତ ସେହି ଶାଖାର ସ୍ୱଭାବ ଅଟେ ଯାହାକି ସେଥିରେ କଲମ କରାଯାଇଅଛି। ମୁଁ କହିଲି, ପରମେଶ୍ୱରଙ୍କ ପ୍ରଶଂସା ହେଉ। ସେ ପଚାରିଲେ, ଆପଣଙ୍କର କହିବାର ତାତ୍ପର୍ଯ୍ୟ କଣ? ମୁଁ କହିଲି, ମୋର ଆଉ ଗୋଟିଏ ପ୍ରଶ୍ନ ଅଛି, ତେବେ କଣ ସେହି କମଳା ଗଛ ଆଉ କେବେ ପୁନର୍ବାର କମଳା ଫଳିବ କି? ସେ କହିଲେ, ଯେତେବେଳେ ତାହା କେବେ ଆଉ ଏକ ଶାଖା ଉତ୍ପନ୍ନ କରିବ, ଯେତେବେଳେ ଏଥିରେ ଆଉ ଏକ ଶାଖା ବାହାରିବ। ଏହା ନୁହେଁ ଯେ ଯେତେବେଳେ ତାହାଠାରେ ଗୋଟିଏ କଲମ କରାଯିବ, ମାତ୍ର ସେମାନେ ସମସ୍ତେ ଲେମ୍ବୁ ଜାତୀୟ ଫଳ ଅଟନ୍ତି, ଆଉ ସେମାନେ ସେହି ଲେମ୍ବୁ ଗଛରେ ଥିବା ସେହି ଲେମ୍ବୁ ଜାତୀୟ ଜୀବନଠାରୁ ପରିପୋଷିତ ହୋଇଥାନ୍ତି। ମୁଁ କହିଲି, ଆପଣ ସେଠାରେ ଅଟନ୍ତି। ମେଥଡିଷ୍ଟ ପ୍ରତ୍ୟେକ ଥର ମେଥଡିଷ୍ଟ ମାନଙ୍କୁ ହିଁ ଉତ୍ପନ୍ନ କରିବ, ବ୍ୟାପ୍ଟିଷ୍ଟ ପ୍ରତ୍ୟେକ ଥର ବ୍ୟାପ୍ଟିଷ୍ଟ ମାନଙ୍କୁ ଉତ୍ପନ୍ନ କରିବ, କ୍ୟାଥଲିକ ପ୍ରତ୍ୟେକ ଥର କ୍ୟାଥଲିକ ମାନଙ୍କୁ ଉତ୍ପନ୍ନ କରିବ, ମାତ୍ର ଜୀବିତ ପରମେଶ୍ୱରଙ୍କ ମଣ୍ଡଳୀ ପ୍ରତ୍ୟେକ ସମୟରେ ଖ୍ରୀଷ୍ଟଙ୍କୁ ହିଁ ମୂଳରୁ ସେହି ବାକ୍ୟକୁ ଉତ୍ପନ୍ନ କରିବ। ଯଦି ତାହା କେବେ କୌଣସି ନିଜର ଏକ ଶାଖା ଉତ୍ପନ୍ନ କରେ, ତେବେ ଆପଣମାନେ ଦେଖନ୍ତୁ, ଆପଣ ଏହାକୁ ସେଥିରେ କଲମ କରିପାରନ୍ତି। ପ୍ରତ୍ୟେକ ବାତାପି ଲେମ୍ବୁ, କାଗଜା ଲେମ୍ବୁ, ଅନ୍ୟାନ୍ୟ ଲେମ୍ବୁ ଜାତୀୟ ଫଳ, ସୁମିଷ୍ଟ କମଳା ଲେମ୍ବୁ, ସେ ଯାହା କିଛି ଲେମ୍ବୁ ଜାତୀୟ ଫଳ ହୋଇଥାଉ, ପ୍ରତ୍ୟେକ ଜଣ ସେହି ଗଛରେ ବଞ୍ଚି ରହିପାରନ୍ତି, ମାତ୍ର ସେ ଗଛ ଦ୍ୱାରା ଜୀବିତ ରହିବା ସତ୍ତ୍ୱେ ସେହି ଗଛର ମିଥ୍ୟା ସାକ୍ଷୀ ଦେଇଥାନ୍ତି। କଣ ଆପଣମାନେ ତାହା ଦେଖୁଛନ୍ତି? ସେମାନେ ସେହି ଗଛରେ ଥିବା ପ୍ରକୃତ ଜୀବନ ଉପରେ ହିଁ ବଞ୍ଚି ରହୁଛନ୍ତି ଓ ପରିପୋଷିତ ହେଉଅଛନ୍ତି। ତେବେ ସେଠାରେ ମ୍ୟାଥ୍ୟୁ 24:24 ରହିଛି, ସେମାନେ ଠିକ୍ ସେହି ସମାନ ଜୀବନ ଦ୍ୱାରା ପରିପୋଷିତ ହେଉଅଛନ୍ତି, ମାତ୍ର ସେମାନେ ଆରମ୍ଭରୁ ହିଁ ସଠିକ୍ ନୁହନ୍ତି। ସେମାନେ ସେହି ଗଛର ମିଥ୍ୟା ସାକ୍ଷୀ ଧାରଣ କରିଅଛନ୍ତି, ତାହା ଗୋଟିଏ କମଳା ଗଛ ଅଟେ, ତଥାପି ତାହା ଲେମ୍ବୁ ଜାତୀୟ ଗୋଟିଏ ଫଳ ଗଛ ଅଟେ। ଆଉ ସେମାନେ କୁହନ୍ତି, ଏହି ମଣ୍ଡଳୀ, ଏହି ନାମଧାରୀ ସଂସ୍ଥା ଖ୍ରୀଷ୍ଟଙ୍କର ସାକ୍ଷ୍ୟ ଧାରଣ କରିଅଛି, ଆଉ ସେମାନଙ୍କଠାରେ ଏକ ମିଥ୍ୟା ବାପ୍ତିସ୍ମ ବାକ୍ୟର ଏକ ମିଥ୍ୟା ସାକ୍ଷ୍ୟ ରହିଛି। ଆଉ ସେମାନେ ଏହା କହିବାକୁ ଚେଷ୍ଟା କରନ୍ତି ଯେ ପରମେଶ୍ୱରଙ୍କ ସାମର୍ଥ୍ୟ କେବଳ ଶିଷ୍ୟମାନଙ୍କ ନିମନ୍ତେ ରହିଥିଲା। ଯୀଶୁ ନିଜେ କହିଥିଲେ, ସମଗ୍ର ଜଗତକୁ ଯାଅ ଓ ପ୍ରତ୍ୟେକଟି ଶାଖାକୁ ସୁସମାଚାର ପ୍ରଚାର କର, ଯାହାକି କେବେ ସେହି ଗଛ ଯାହାକି କେବେ ଉତ୍ପନ୍ନ କରିବ, ଏପରି ପ୍ରତ୍ୟେକଟି ଶାଖା ଯାହାକି ସେହି ଗଛରେ କେବେ ଲାଗିବ, ଆଉ ଏହି ଚିହ୍ନମାନ ସେହି ବାସ୍ତବିକ ଶାଖାମାନଙ୍କର ଅନୁବର୍ତ୍ତୀ ହେବ। କେଉଁଠାରେ? ଯେତେବେଳେ ପର୍ଯ୍ୟନ୍ତ ତାହା ଗୋଟିଏ ଗଛ ଅଟେ, ଯେପର୍ଯ୍ୟନ୍ତ କି ତାହା ଜଗତର ଶେଷ ଯାଏ ଶାଖାମାନ ଉତ୍ପନ୍ନ କରୁଥିବ। ମୋ ନାମରେ ସେମାନେ ଦୁଷ୍ଟାତ୍ମା ଗୁଡ଼ିକୁ ବାହାର କରିବେ, ଅନ୍ୟାନ୍ୟ ଭାଷାରେ କଥା କହିବେ, ବିଷଧର ସର୍ପଗୁଡ଼ିକୁ ଧରିବେ, ପ୍ରାଣନାଶକ ବସ୍ତୁଗୁଡ଼ିକୁ ପାନ କରିବେ, ଅସୁସ୍ଥ ଲୋକମାନଙ୍କ ଉପରେ ହସ୍ତ ରଖିବେ, ଆଉ ସେମାନେ ସୁସ୍ଥ ହୋଇଯିବେ। କଣ ଆପଣମାନେ ଆମେ ରହୁଥିବାର ସମୟକୁ ଦେଖୁଛନ୍ତି କି? ଯୀଶୁ କହିଥିବା କଥାକୁ କଣ ଆପଣମାନେ ବୁଝୁଛନ୍ତି କି? ମନେ ରଖିଥାନ୍ତୁ ଯେ ଏହା ଶେଷ ସମୟ ପାଇଁ ଥିଲା, ୱେସ୍ଲି ଓ ସେଠାରେ ଥିବା ଅନ୍ୟାନ୍ୟ ଯୁଗମାନଙ୍କ ନିମନ୍ତେ ନୁହେଁ। ତେବେ ଶେଷ ସମୟରେ ଏହାକୁ ଘଟିବାକୁ ଥିଲା। ତେବେ ଶାସ୍ତ୍ରଗୁଡ଼ିକୁ ଧ୍ୟାନ କରନ୍ତୁ, ସେମାନେ ହିଁ ଏହାର ସାକ୍ଷ୍ୟ ଦେବେ। ଯୀଶୁ କହିଲେ, ପବିତ୍ର ଶାସ୍ତ୍ରକୁ ଅନୁସନ୍ଧାନ କର, କାରଣ ତୁମେମାନେ ଏହା ଭାବିଥାଅ କିମ୍ବା ବିଶ୍ୱାସ କରିଥାଅ ଯେ ଏହି ଶାସ୍ତ୍ରରେ ତୁମ୍ଭମାନଙ୍କର ଅନନ୍ତ ଜୀବନ ଅଛି, ଆଉ ଏମାନେ ହିଁ ଅଟନ୍ତି ଯେଉଁମାନେ କି ମୋର ସାକ୍ଷ୍ୟ ଦେଇଥାନ୍ତି। ଅନ୍ୟ ଶବ୍ଦରେ କହିବାକୁ ଗଲେ, ଯଦି ଏହି ଗଛ କେବେ ଆଉ ଏକ ଶାଖା ଉତ୍ପନ୍ନ କରେ, ମୁଁ ସେହି ଦ୍ରାକ୍ଷାଲତା, ସେହି ବୃକ୍ଷ ଅଟେ, ତୁମେମାନେ ଶାଖା ଅଟ। ଯିଏ ମୋଠାରେ ବିଶ୍ୱାସ କରେ, ଯେଉଁ କାମ ମୁଁ କରେ, ସେ ମଧ୍ୟ ଠିକ୍ ସେହି ସବୁ କାମ କରିବ। ସାଧୁ ଯୋହନ 14:12। ତେବେ ଯିଏ ମୋଠାରେ ଲାଗି ରୁହେ, ସେ ଯିଏ କି? ସେ ଯିଏ ଆରମ୍ଭରୁ ହିଁ ମୋ ମୂଳରେ ଥିଲା। ଏହି କାରଣ ଯୋଗୁଁ ହିଁ ଯୀଶୁ ଦାଉଦଙ୍କର ଉଭୟ ମୂଳ ଓ ବଂଶ ଥିଲେ। ସେ ଦାଉଦଙ୍କ ପୂର୍ବେ, ଦାଉଦଙ୍କ ଠାରେ ଓ ଦାଉଦଙ୍କ ପରେ ଉଭୟ ଦାଉଦଙ୍କର ମୂଳ ଓ ବଂଶ ଥିଲେ। ସେହି ପ୍ରଭାତୀ ତାରା, ସାରଣର ଗୋଲାପ, ଉପତ୍ୟକାର ଶୋଷଣ ଫୁଲ, ଆଲଫା ଓ ଓମେଗା, ପିତା ପୁତ୍ର ପବିତ୍ର ଆତ୍ମା ଥିଲେ। ତାଙ୍କଠାରେ ପରମେଶ୍ୱରତ୍ୱର ପରିପୂର୍ଣ୍ଣତା ସଶରୀରରେ ବାସ କରୁଥିଲା, ଉଭୟ ଦାଉଦଙ୍କର ମୂଳ ଓ ବଂଶ। ସେ ଯିଏକି ମନୋନୀତ ଜୀବନ ଅଟେ, ପୂର୍ବ ନିରୂପିତ ଜୀବନ ଅଟେ, ଯାହାକି ମୋ ଠାରେ ଅଛି, ଆଉ ସେ ବାକ୍ୟ ଆଦ୍ୟରୁ ହିଁ ଅଟେ। ଯେତେବେଳେ ସେ ଆସିବ, ସେ ମୋହର ଫଳଗୁଡ଼ିକୁ ଧାରଣ କରିବ। ସାଧୁ ଯୋହନ 14:12। ମାତ୍ର ଅନ୍ୟମାନେ ସେ ସମାନ ବିଷୟ ଦ୍ୱାରା ବଞ୍ଚି ରହିଥିବେ ଓ ନିଜକୁ ଖ୍ରୀଷ୍ଟିଆନ ଓ ବିଶ୍ୱାସୀ ବୋଲାଉଥିବେ। ସେ ସମସ୍ତେ ଯେଉଁମାନେ କି ପ୍ରଭୁ ପ୍ରଭୁ ବୋଲି କୁହନ୍ତି, ଭିତରକୁ ପ୍ରବେଶ କରିବେ ନାହିଁ। ତେବେ ଏହିସବୁ ବିଷୟ ଶେଷ ଦିନମାନଙ୍କରେ ଘଟିବାକୁ ଅଛି ଓ ପ୍ରକଟିତ ହେବାକୁ ଅଛି, ଯେତେବେଳେ କି ପରମେଶ୍ୱରଙ୍କ ନିଗୁଢ ସଂକଳ୍ପ ସଫଳ ହେବା ଉଚିତ, ଯେପରିକି ଆମେ ତା ପାଖକୁ ଅଳ୍ପ ସମୟ ମଧ୍ୟରେ ଯିବା। ଏହି ଗଛମାନ ସତ୍ୟ ଦ୍ରାକ୍ଷଲତା ଓ ମିଥ୍ୟା ଦ୍ରାକ୍ଷଲତା, ଆପଣମାନେ ମୋତେ ତାହା ଉପରେ ଅନେକ ବର୍ଷ ହେବ ପ୍ରଚାର କରି ଆସୁଥିବାର ଶୁଣିଛନ୍ତି ଯେ ସେମାନେ କିପରି ଭାବରେ ଏକ ସଙ୍ଗରେ ବୃଦ୍ଧି ସାଧନ କରି ଆସିଛନ୍ତି। ସେମାନଙ୍କୁ ବ୍ୟକ୍ତିଗତ ଭାବରେ ଗୋଟିଏ ଗୋଟିଏ କରି ନେଇଥିଲୁ, ଆଉ କୈନ ଓ ହେବଲ ଠାରୁ ଏହାକୁ ଦେଖାଇଥିଲୁ ଯେ ସେ ଦୁଇଟି ଦ୍ରାକ୍ଷଲତା କିପରି ଭାବରେ ବେଦୀ ଉପରେ ସାକ୍ଷାତ କରିଥିଲେ। ସେମାନେ ଦୁହେଁ ଧାର୍ମିକ ଥିଲେ, ସେମାନେ ଦୁହେଁ ଅଭିଷିକ୍ତ ଥିଲେ, ସେମାନେ ଦୁହେଁ ଜୀବନକୁ ଆଶା କରୁଥିଲେ ଓ ସେ ସମାନ ପରମେଶ୍ୱରଙ୍କୁ ଉପାସନା କରିଥିଲେ, ଆଉ ଜଣକାକୁ ଅଗ୍ରାହ୍ୟ କରାଯାଇଥିଲା ଓ ଅନ୍ୟ ଜଣକାକୁ ଗ୍ରହଣ କରି ନିଆଯାଇଥିଲା। ଆଉ କେବଳ ଗୋଟିଏ ମାତ୍ର ଉପାୟରେ ଯେ ଯେଉଁ ଜଣକା ଗ୍ରହଣ କରାଯାଇଥିଲେ ସେ ନିଜର ଭାଇଠାରୁ ପୃଥକ କିଛି ଗୋଟାଏ ଅନ୍ୟ ବିଷୟ କରିପାରିଥିବେ, ଏହା ତାହାଙ୍କଠାରେ ପ୍ରକଟିତ କରାଯାଇଥିଲା। ଯେହେତୁ ବାଇବେଲ କୁହେ ଯେ ବିଶ୍ୱାସ ଦ୍ୱାରା, ଏବ୍ରି ପୁସ୍ତକ 11:11, ବିଶ୍ୱାସ ଦ୍ୱାରା ହେବଲ ପରମେଶ୍ୱରଙ୍କ ଛାମୁରେ କୈନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ଓ ତଦ୍ୱାରା ସେ ଧାର୍ମିକ ବୋଲି ପରମେଶ୍ୱରଙ୍କ ସାକ୍ଷ୍ୟ ପାଇଲେ। ଯୀଶୁ ଆପଣା ସମ୍ବନ୍ଧରେ ସେ କିଏ ଅଟନ୍ତି ବୋଲି ଆତ୍ମିକ ପ୍ରକାଶନ ବିଷୟ କହିଥିଲେ, ମନୁଷ୍ୟ ପୁତ୍ର ଯେ ମୁଁ ମୋ ସମ୍ବନ୍ଧରେ ଲୋକେ କଣ କହନ୍ତି, ସେ କହିଲେ, ଅର୍ଥାତ୍ ପିତର ଉତ୍ତର ଦେଲେ, ଆପଣ ତ ଜୀବିତ ପରମେଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ। ହେ ଜୋନସର ପୁତ୍ର ସିମୋନ, ତୁମ୍ଭେ ଧନ୍ୟ, ରକ୍ତ ମାଂସ ତୁମ୍ଭ ନିକଟରେ ଏହା ପ୍ରକାଶ କରିନାହିଁ, ମୋର ସ୍ୱର୍ଗସ୍ଥ ପିତା ତାହା ପ୍ରକାଶ କରିଅଛନ୍ତି। ଏହି ଶୈଳ ଉପରେ ମୁଁ ଆପଣ ମଣ୍ଡଳୀ ତୋଳିବି। କଣ ବାକ୍ୟର ସତ୍ୟ ପ୍ରକାଶନ ଉପରେ ପୁନର୍ବାର ସେଠାରେ ସେ ସତ୍ୟ ଦ୍ରାକ୍ଷଲତା ଉପସ୍ଥିତ ଅଟେ। ବିଶ୍ୱାସ ଦ୍ୱାରା ହେବଲ, ଆପଣ କହନ୍ତି ତାହା ତ ଏକ ପ୍ରକାଶନ ନଥିଲା। ବିଶ୍ୱାସ କଣ ଅଟେ? ବିଶ୍ୱାସ ଏପରି କିଛି ବିଷୟ ଅଟେ ଯାହାକି ଆପଣଙ୍କ ଠାରେ ପ୍ରକାଶ କରାଯାଇଥାଏ, ଯାହାକି ଏପର୍ଯ୍ୟନ୍ତ ସୁଦ୍ଧା ଘଟିନଥାଏ, ମାତ୍ର ଆପଣ ଏହା ବିଶ୍ୱାସ କରନ୍ତି ଯେ ତାହା ଘଟିବ। ବିଶ୍ୱାସ ପରମେଶ୍ୱରଙ୍କ ଇଚ୍ଛାର ପ୍ରକାଶନ ଅଟେ, ଏଣୁକରି ବିଶ୍ୱାସ ଦ୍ୱାରା। ଆଉ ମଣ୍ଡଳୀମାନେ ଆଜି ତ ଏପରିକି ଆତ୍ମିକ ପ୍ରକାଶନରେ ସୁଦ୍ଧା ବିଶ୍ୱାସ କରନ୍ତି ନାହିଁ, ସେମାନେ ତ କୌଣସି ଏକ ବ୍ୟବସ୍ଥାର ସୈଦ୍ଧାନ୍ତିକ ଶିକ୍ଷାରେ ବିଶ୍ୱାସ କରନ୍ତି। ବିଶ୍ୱାସ ଦ୍ୱାରା ହେବଲ ପରମେଶ୍ୱରଙ୍କ ଛାମୁରେ କୈନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ ଓ ତଦ୍ୱାରା ସେ ଧାର୍ମିକ ବୋଲି ପରମେଶ୍ୱରଙ୍କ ସାକ୍ଷ୍ୟ ପାଇଲେ। ଆମେନ୍। ମୁଁ ଆଶା କରୁଛି ଯେ ଆପଣ ତାହା ଦେଖିପାରୁଥିବେ। କଣ ଆପଣମାନେ ତାହା ଦେଖିପାରୁଛନ୍ତି ଯେ ଆମେମାନେ କେଉଁଠାରେ ରହୁଅଛୁ? କଣ ଆପଣମାନେ ଏହି ସମୟକୁ ଦେଖୁଛନ୍ତି କି? ଅନେକ ଦିନ ହୋଇନାହିଁ ମୁଁ ଜଣେ ଭଦ୍ର ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ହେଉଥିଲି। ସେ ଜଣେ ଖ୍ରୀଷ୍ଟିଆନ ବିଦ୍ୱାନ ଓ ଭଦ୍ର ବ୍ୟକ୍ତି ଥିଲେ। ସେ କହିଲେ, ଶ୍ରୀମାନ ବ୍ରାନହାମ, ଆମେ ତ ସମସ୍ତ ପ୍ରକାଶନ ଗୁଡ଼ିକୁ ପ୍ରତ୍ୟାଖ୍ୟାନ କରୁ। ମୁଁ ତାଙ୍କୁ କହିଲି, ତାହେଲେ ତ ଆପଣଙ୍କୁ ଯୀଶୁଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିବାକୁ ହେବ, କାରଣ ସେ ପରମେଶ୍ୱରଙ୍କ ପ୍ରକାଶନ ଅଟନ୍ତି। ସେ ମାନବୀୟ ଦେହରେ ପ୍ରକଟିତ ପରମେଶ୍ୱର ଅଟନ୍ତି। ଯେପର୍ଯ୍ୟନ୍ତ ଆପଣ ତାହା ଦେଖିପାରନ୍ତି ନାହିଁ ଆପଣ ବିନଷ୍ଟ ଅଟନ୍ତି। ଯୀଶୁ କହିଲେ, ଯେପର୍ଯ୍ୟନ୍ତ ତୁମେମାନେ ଏହା ବିଶ୍ୱାସ କରିବ ନାହିଁ ଯେ ମୁଁ ହିଁ ସେ ଅଟେ, ତୁମେମାନେ ଆପଣ ଆପଣା ପାପରେ ମରିବ। ସେ ପରମେଶ୍ୱରଙ୍କ ପ୍ରକାଶନ ଅଟନ୍ତି, ମାନବ ଦେହରେ ପ୍ରକଟିତ ପରମେଶ୍ୱରଙ୍କ ଆତ୍ମା ଅଟନ୍ତି। ଯଦି ଆପଣ ତାହା ବିଶ୍ୱାସ କରିପାରନ୍ତି ନାହିଁ ତାହେଲେ ଆପଣ ବିନଷ୍ଟ ଅଟନ୍ତି। ଯଦି ଆପଣ ତାହାଙ୍କୁ ପରମେଶ୍ୱରଙ୍କ ଛଡ଼ା ଅନ୍ୟ କୌଣସି ଏକ ତୃତୀୟ ବ୍ୟକ୍ତିରେ, ଦ୍ୱିତୀୟ ବ୍ୟକ୍ତିରେ କିମ୍ବା ଅନ୍ୟ କୌଣସି ବ୍ୟକ୍ତିରେ ରଖନ୍ତି ତାହେଲେ ଆପଣ ବିନଷ୍ଟ ଅଟନ୍ତି। ଯେପର୍ଯ୍ୟନ୍ତ ତୁମେମାନେ ଏହା ବିଶ୍ୱାସ କରିବ ନାହିଁ ଯେ ମୁଁ ହିଁ ସେହି, ତୁମେମାନେ ନିଜ ନିଜର ପାପ ଗୁଡ଼ିକରେ ମରିବ। ଏହା ଏକ ପ୍ରକାଶନ ଅଟେ। ଏଥିରେ କୌଣସି ଆଶ୍ଚର୍ଯ୍ୟ ନୁହେଁ ଯେ ସେମାନେ ତାହାଙ୍କୁ ବୁଝିପାରିନଥିଲେ। କେହି ମୋ ନିକଟକୁ ଆସିପାରେ ନାହିଁ ଯେପର୍ଯ୍ୟନ୍ତ କି ମୋ ପିତା ତାହାକୁ ଆକର୍ଷିତ ନ କରନ୍ତି, ଆଉ ଯେ ସମସ୍ତଙ୍କୁ ପିତା ମୋତେ ପ୍ରଦାନ କରିଅଛନ୍ତି ମୂଳରେ ହିଁ ସେମାନେ ମୋ ନିକଟକୁ ଆସିବେ। ବୁଝିଲେ? କଣ ଆପଣମାନେ ତାହା ବୁଝିପାରିଲେ? ଓ ଆମେ ତାହାଙ୍କୁ କିପରି ଭାବରେ ପ୍ରେମ କରିବା ଉଚିତ, ତାହାଙ୍କୁ ଭକ୍ତି କରିବା ଉଚିତ, ତାହାଙ୍କୁ ପ୍ରଶଂସା କରିବା ଉଚିତ ଯେ ଏହି ଶେଷ ଦିନମାନଙ୍କରେ ଆତ୍ମାର ଫଳକୁ ଦେଖିପାରୁଛୁ ଓ ଯଥୋଚିତ ସମୟରେ କନ୍ୟାରୂପୀ ବୃକ୍ଷକୁ ପରିପକ୍ୱ ହେବାର ଦେଖିପାରୁଛୁ। ସତ୍ୟ ଦ୍ରାକ୍ଷାଲତା ଓ ମିଥ୍ୟା ଦ୍ରାକ୍ଷାଲତା ଉଭୟଙ୍କଠାରେ ସେ ସମାନ ଅଭିଷେକ ଥିଲା। ବୃଷ୍ଟି ଜଳ ଉଭୟଙ୍କ ଉପରେ ପତିତ ହୋଇଥିଲା। ଏଥିରେ କିଛି ଆଶ୍ଚର୍ଯ୍ୟ ନୁହେଁ ଯେ ସେ ଆମମାନଙ୍କୁ ସତର୍କ କରାଇଅଛନ୍ତି, ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରମିତ କରି ପକାଇବ। ଧ୍ୟାନ ଦିଅନ୍ତୁ ଯେ ସେମାନେ ଏକାପରି ହିଁ ଦିଶୁଥିଲେ, ସେମାନେ ଏକା ସମାନ ହିଁ ଅଭିଷେକ ପାଇଥିଲେ, ମାତ୍ର ଧ୍ୟାନ ଦିଅନ୍ତୁ ସେମାନଙ୍କର ଫଳ ଦ୍ୱାରା। ଆପଣ ତାହା କିପରି ଜାଣିବେ? ଆପଣ ତାହା କିପରି ଜାଣନ୍ତି ଯେ ତାହା ଗୋଟିଏ କମଳା ନୁହେଁ? କାରଣ ତାହା ଗୋଟିଏ ବାତାପି ଲେମ୍ବୁ ଫଳୁଅଛି। ସେ ଦ୍ରାକ୍ଷାଲତାଟି ଠିକ ଅଟେ, ତାହା ସେହି ଗଛରେ ବଞ୍ଚି ରହିଛି, ମାତ୍ର ତାହା ବାତାପି ଲେମ୍ବୁ ଫଳୁଅଛି, ତାହା ସେହି ପ୍ରଥମ ଫଳ ପରି ନୁହେଁ। ଆଉ ଯଦି ଗୋଟିଏ ମଣ୍ଡଳୀ କୁହେ ଯେ ସେମାନେ ଏହା ବିଶ୍ୱାସ କରନ୍ତି ଯେ ଯୀଶୁଖ୍ରୀଷ୍ଟ କାଲି, ଆଜି ଓ ଚିରକାଳ ସମାନ ଅଟନ୍ତି, ଆଉ ତାହାଙ୍କର ସାମର୍ଥ୍ୟକୁ ଅସ୍ୱୀକାର କରନ୍ତି, ତାହାଙ୍କର କାର୍ଯ୍ୟ ସକଳକୁ ଅସ୍ୱୀକାର କରନ୍ତି, ତାହାଙ୍କର ବାକ୍ୟକୁ ଅସ୍ୱୀକାର କରନ୍ତି, ଯଦି ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁଥିବା ସେହି ମଣ୍ଡଳୀଟି ଯୀଶୁଖ୍ରୀଷ୍ଟଙ୍କର କାର୍ଯ୍ୟଗୁଡ଼ିକୁ ସାଧନ କରିବ, ତାହାଠାରେ ତ ଯୀଶୁଖ୍ରୀଷ୍ଟଙ୍କର ଜୀବନ ରହିଥିବ। ଆଉ ଯଦି ତାହା ସେପରି ନାହିଁ, ଏଥିରେ କିଛି ଯାଏ ସେ ନାହିଁ ଯେ ତାହା ମଧ୍ୟରେ କେତେ ଜୀବନ ଢାଳି ଦିଆଯାଏ। ଯଦି ତା ମୂଳରୁ ହିଁ ପୂର୍ବ ନିରୂପିତ ନୁହେଁ ତାହେଲେ ଏହା ତ ସଦାସର୍ବଦା ପ୍ରତ୍ୟେକ ଥର ବାତାପି ଲେମ୍ବୁ କି ଅବା ଅନ୍ୟ କିଛି ଗୋଟାଏ ଭିନ୍ନ ଫଳ ହିଁ ଧାରଣ କରିବ। ମାତ୍ର ଯଦି ତା ମୂଳରୁ ହିଁ ପୂର୍ବ ନିରୂପିତ ଜୀବନ ଅଟେ ତାହେଲେ ତା ଯୀଶୁଖ୍ରୀଷ୍ଟ କାଲି, ଆଜି ଓ ଚିରକାଳ ସମାନ ଅଟନ୍ତି ବିଷୟକୁ ହିଁ ଧାରଣ କରିବ। ଯଦି ତା ମୂଳରୁ ଉପରକୁ ବାକ୍ୟ ହିଁ ଆସୁଥିବା ବିଷୟ ଅଟେ, ଯାହାକି ସେହି ମୂଳ ସମୟର ପ୍ରାରମ୍ଭ ଅଟନ୍ତି। ଧ୍ୟାନ ଦିଅନ୍ତୁ, ମାତ୍ର ଏହା ତ ଯାହା ସେମାନେ ଉତ୍ପନ୍ନ କରନ୍ତି ତାହା ଆପଣଙ୍କୁ ସେହି ପାର୍ଥକ୍ୟକୁ କହିଦିଏ ସେମାନଙ୍କର ଫଳ ଦ୍ୱାରା। ଯୀଶୁ କହିଲେ, ତୁମେ ସେମାନଙ୍କୁ ଜାଣିବ। ମନୁଷ୍ୟ ଗୋଟିଏ କଣ୍ଟକଲତା ଗଛରୁ ଦ୍ରାକ୍ଷା ଫଳ ସଂଗ୍ରହ କରେ ନାହିଁ, ଯଦିଓ ସେହି କଣ୍ଟକଲତା ଗଛଟି ଠିକ୍ ସେହି ଦ୍ରାକ୍ଷାଲତା ସହିତ ମିଶିକରି ଲାଗି ରହିଥାଏ। ତା ସମ୍ଭବ ହୋଇପାରେ, ମାତ୍ର ସେହି ଫଳ ତାହାକୁ ପ୍ରକାଶ କରିଦେବ। ଫଳ କଣ ଅଟେ? ତାହା ତ ବାକ୍ୟ ଅଟେ, ସେହି ଋତୁ ନିମନ୍ତେ, ସେହି ଋତୁ ନିମନ୍ତେ ଫଳ ଅଟେ। ଏହା ହିଁ ତ ତାହା ଅଟେ, ଏହା ସେମାନଙ୍କର ଶିକ୍ଷା ଅଟେ। କେଉଁ ବିଷୟର ଶିକ୍ଷା ଅଟେ? ଏହା ସେହି ଋତୁର ଶିକ୍ଷା ଅଟେ ଯେ ଏହା ଯେଉଁ ସମୟ ଅଟେ। ମନୁଷ୍ୟର ଶିକ୍ଷା ସିଦ୍ଧାନ୍ତ, ନାମଧାରୀ ସଂସ୍ଥାର ଶିକ୍ଷା ସିଦ୍ଧାନ୍ତ, ମାତ୍ର କିଏବା ସେହି ଋତୁ ନିମନ୍ତେ ପରମେଶ୍ୱରଙ୍କ ବାକ୍ୟ। ତେବେ ସମୟ ଏତେ ଶୀଘ୍ର ଗଡ଼ି ଯାଉଅଛି ଯେ ଆମେମାନେ ଏହି ବିଷୟ ଉପରେ ଅନେକ ସମୟ ଧରି ଆଲୋଚନା କରିପାରିବା, ମାତ୍ର ମୁଁ ଏଥିରେ ସୁନିଶ୍ଚିତ ଅଟେ ଯେ ଆପଣ ଯେଉଁମାନେ କି ଏଠାରେ ଉପସ୍ଥିତ ଅଛନ୍ତି, ପୁଣି ମୁଁ ସୁନିଶ୍ଚିତ ଅଟେ ଯେ ଆପଣ ଯେଉଁମାନେ କି ସମଗ୍ର ରାଷ୍ଟ୍ରରୁ ଏହାକୁ ଶ୍ରବଣ କରୁଅଛନ୍ତି, ଆପଣମାନେ ଏହା ଦେଖି ପାରୁଥିବେ ଯେ ମୁଁ ଆପଣମାନଙ୍କୁ କଣ କହିବାକୁ ଚେଷ୍ଟା କରୁଅଛି, ଯେହେତୁ ସେହି ବିଷୟ ଉପରେ ଆଲୋଚନା କରିବା ପାଇଁ ଆମମାନଙ୍କ ପାଖରେ ଅଧିକ ସମୟ ନାହିଁ। ମାତ୍ର ଆପଣମାନେ ଏହା ଦେଖିପାରନ୍ତି ଯେ ସେହି ଅଭିଷେକଟି ସେହି ଅଧାର୍ମିକ ଭଣ୍ଡ ଶିକ୍ଷକମାନଙ୍କ ଉପରକୁ ଆସିଥାଏ ଓ ସେମାନଙ୍କୁ ଠିକ୍ ସେହି କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଇ ଥାଏ ଯାହାକି ପରମେଶ୍ୱର ସେମାନଙ୍କୁ ନ କରିବା ପାଇଁ କହିଥିଲେ, ମାତ୍ର ସେମାନେ ତାହା ଯେପରି ହେଲେ ବି କରିବେ। କାହିଁକି? ସେମାନେ ଅନ୍ୟତ୍ର କିଛି ହେଲେ କରିପାରନ୍ତି ନାହିଁ। ଗୋଟିଏ କଣ୍ଟକଲତା ଗଛ ଏକ କଣ୍ଟକଲତା ବ୍ୟତୀତ ଆଉ କଣ ବା ହୋଇପାରେ? ଏଥିରେ କିଛି ଯାଏ ଆସେ ନାହିଁ ଯେ ତାହା ଉପରେ କେତେ ଭଲ ବୃଷ୍ଟି ଜଳ ଛିଞ୍ଚା ହୋଇଥାଏ, ତାହାକୁ ତ ଗୋଟିଏ କଣ୍ଟକଲତା ହିଁ ହେବାକୁ ଅଛି। ସେହି କାରଣ ଯୋଗୁଁ ହିଁ ତ ଯୀଶୁ କହିଲେ ସେମାନେ ଏତେ ଅଧିକ ସମାନ ରହିବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ତାହା ଭ୍ରମିତ କରିଦେବ, ଯେଉଁମାନେ କି ମୂଳରେ ରହିଅଛନ୍ତି। ଯଦି ସମ୍ଭବ ହୁଏ, ମାତ୍ର ତାହା ସମ୍ଭବ ନୁହେଁ। ଗୋଟିଏ ଗହମ ଗଛ ଗହମ ଛଡ଼ା ଅନ୍ୟ କିଛି ଉତ୍ପନ୍ନ କରିପାରେ ନାହିଁ। ଏହା ହିଁ ସବୁକିଛି ଅଟେ ଯାହାକି ସେ ଉତ୍ପନ୍ନ କରିପାରେ। ଧ୍ୟାନ ଦିଅନ୍ତୁ, ମନେ ରଖନ୍ତୁ ଯେ ପରମେଶ୍ୱର ସଂଗଠନର ସ୍ରଷ୍ଟା ନୁହନ୍ତି। ସଂଗଠନର ସ୍ରଷ୍ଟା ତ ଶୈତାନ ଅଟେ। ମୁଁ ତାକୁ ବାକ୍ୟ ଦ୍ୱାରା ପ୍ରମାଣ କରିଅଛି, ତାକୁ ସମସ୍ତ ପ୍ରକାରରେ ଓ ବାରମ୍ବାର ସିଦ୍ଧ କରିଅଛି, ଆଉ ଏହି ସକାଳରେ ସେ ବିଷୟ ମଧ୍ୟକୁ ଯିବାରେ କୌଣସି ପ୍ରୟୋଜନ ନାହିଁ। ଆମେ ଜାଣୁ ଯେ ପରମେଶ୍ୱର କଦାପି ସେପରି ଭାବରେ ଲୋକମାନଙ୍କୁ ଏକାଠି ଏକତ୍ର କରି କୌଣସି ଏକ ସଂଗଠନ ଗଢି ନାହାନ୍ତି। ଅନ୍ତିମ ଶିଷ୍ୟର ମୃତ୍ୟୁର ସହସ୍ର ସହସ୍ର ବର୍ଷ ପରେ ଯାଇ ପ୍ରଥମ ସଂସ୍ଥା କେବେ ସଂଗଠିତ ହୋଇଥିଲା? ତାହା ତ ସଦାସର୍ବଦା ଏକ ବିଫଳତା ହିଁ ସିଦ୍ଧ ହୋଇ ଆସିଛି। ଯଦି ତାହା ସେପରି ନୁହେଁ, ତାହେଲେ ଆମେମାନେ ଆଜି କାହିଁକି ମେଥଡିଷ୍ଟ, ବାପ୍ଟିଷ୍ଟ, ପ୍ରେସବିଟେରିଆନ, କ୍ୟାଥୋଲିକ ଓ ସମସ୍ତେ ଏକାଠି ପ୍ରେମରେ ବାସ କରୁନାହୁଁ? କାହିଁକି ପରମେଶ୍ୱରଙ୍କ କାର୍ଯ୍ୟ ସକାଳ ଆମମାନଙ୍କର ଅନୁବର୍ତ୍ତୀ ହେଉନାହିଁ? ତେବେ ପ୍ରତ୍ୟେକଟି ମଣ୍ଡଳୀ ସେ ସମାନ ବିଷୟ ଉପରେ, ସେ ବାକ୍ୟ ଉପରେ ଛିଡ଼ା ନୁହନ୍ତି। ସେହି ବିଷୟ ସବୁ ଯାହାକି ମନୁଷ୍ୟକୁ, ଭାତୃପ୍ରେମକୁ ପୃଥକ କରୁଥାଏ। ଆମେମାନେ ପରମେଶ୍ୱରଙ୍କ ଠାରୁ ଆହୁରି ଅଧିକ ଦୂରକୁ ହୋଇଯାଇଅଛୁ ଯେତିକି ଦୂର କି ଆମେ କଦାପି ଥିଲୁ, ଆଉ ତାହା ସଂଗଠିତ ମଣ୍ଡଳୀ ଗୁଡ଼ିକ ସମ୍ବନ୍ଧରେ କହୁଅଛି। ତେବେ ଆମମାନଙ୍କୁ କୁହାଯାଇଅଛି ଯେ ପୁରାତନ ସମସ୍ତ ବିଷୟଗୁଡ଼ିକ ଉଦାହରଣ ନିମନ୍ତେ ଘଟିଥିଲା, ତାହା ଆମମାନଙ୍କର ଶିକ୍ଷା, ଅନୁଯୋଗ, ସତର୍କ କରାଇବା ନିମନ୍ତେ ଥିଲା। ପୁଣି ଏହା ଯେ ପୁରାତନ ନିୟମର ସମସ୍ତ ପୁରୁଣା ବିଷୟଗୁଡ଼ିକ ଛାୟା ସ୍ୱରୂପେ ଘଟିଥିଲା, ଏହା ପ୍ରଦର୍ଶିତ କରିବା ହେତୁ ଯେ ନୂତନ ନିୟମରେ ଆମମାନଙ୍କର ଦିନରେ ତାହା କ'ଣ ହେବ। ଠିକ୍ ଯେପରିକି ଯଦି ଆପଣ କେବେ ନିଜର ହାତକୁ ଦେଖିନାହାନ୍ତି ଆଉ ଆପଣ ଉପରକୁ ଅନାନ୍ତି ଓ କାନ୍ଥରେ ଏକ ଛାୟାକୁ ଦେଖନ୍ତି, ଯେପରିକି ପ୍ରକାଶରେ ମୋ ହାତର ଛାୟା ଦେଖାଯାଇଥାଏ। ଯଦି ଏଠି ଏକ ଛାୟାରେ ପାଞ୍ଚଟି ଆଙ୍ଗୁଳି ଦେଖାଯାଏ ଯେତେବେଳେ କି ତାହା ଛାୟାଚିତ୍ରରେ ଅଟେ, ଆଉ ଆପଣ ନିଜର ହାତକୁ ପ୍ରକାଶ୍ୟ ଆଡ଼କୁ ସ୍ପଷ୍ଟ ଭାବକୁ ସେହି ଛାୟାଚିତ୍ରରୁ କାଢି ନେଇ ଆସନ୍ତି, ତେବେ ତାହା ସେଠାରେ ପାଞ୍ଚଟି ଆଙ୍ଗୁଳି ରହିବାକୁ ଅଛି। ଯେପରିକି ବାଇବେଲ ଆମକୁ ଏହା ବ୍ୟକ୍ତ କରେ ଯେ ପୁରାତନ ନିୟମ ନୂତନ ବିଷୟର ଏକ ଛାୟା, ଏକ ପ୍ରତିଚିତ୍ରଣ, ଅବା ହେବାକୁ ଥିବା ବିଷୟର ପ୍ରତିଚିତ୍ରଣ ଅଟେ। ତା ବାସ୍ତବିକ ନୁହେଁ, ବରଂ ଏକ ଛାୟା, ହେବାକୁ ଥିବା ବିଷୟର ଏକ ପ୍ରତିଚିତ୍ରଣ ଅଟେ। ତେବେ ଆସନ୍ତୁ ଆମେମାନେ ପଛକୁ ଯିବା ଓ ଏହା ଦେଖିବା ଯେ ଯଦି ଅନ୍ୟ କୌଣସି ଯୁଗରେ ଏହି ବିଷୟ କେବେ ଥିଲା କି, କ'ଣ ଆପଣମାନେ ଇଚ୍ଛୁକ ଅଟନ୍ତି? ଏଣୁକରି ଆମେ ତାହାକୁ ସମ୍ପୂର୍ଣ୍ଣ ଭାବେ ପ୍ରମାଣ କରିବା ହେତୁ ବାକ୍ୟ ଦ୍ୱାରା ଜାଣିବା, କୌଣସି ମନୁଷ୍ୟର ବିଚାର ଦ୍ୱାରା ନୁହେଁ, କୌଣସି ସିଦ୍ଧାନ୍ତ ଦ୍ୱାରା ନୁହେଁ। ମୋର ଏଥିରେ କିଛି ଯାଏ ଆସେ ନାହିଁ ଯେ ସେ କିଏ ଅଟେ, ଅନ୍ୟ କୌଣସି ବ୍ୟକ୍ତି, ମୁଁ କିଏ ବା ଅନ୍ୟ କେହି ହେଉ। ଯଦି ସେ ବ୍ୟବସ୍ଥା ଓ ଭାଓବାଦୀମାନଙ୍କ ଅନୁସାରେ କଥା କହେ ନାହିଁ, ତାହାଠାରେ କୌଣସି ପ୍ରକାଶ ନାହିଁ। ବୁଝିଲେ, ଏହା ହିଁ ଅଟେ ଯାହାକି ବାଇବେଲ କୁହେ, ପ୍ରତ୍ୟେକ ମନୁଷ୍ୟର କଥା ମିଥ୍ୟା ହେଉ, ମାତ୍ର ମୋର ସତ୍ୟ ହେଉ, ସେ ଯେ କେହି ବି ହୋଇଥାଉ ନା କାହିଁକି। ତେବେ ଆସନ୍ତୁ ଆମେମାନେ ଅତୀତକୁ ଯିବା ଓ ଏହା ଦେଖିବା ଯେ ଆମମାନଙ୍କୁ ଉଦାହରଣ ସ୍ୱରୂପ ଦେଖାଇବା ନିମନ୍ତେ ଏପରି ଘଟଣା କେବେ ଘଟିଅଛି କି। ତେବେ ଆମେମାନେ ବର୍ତ୍ତମାନ ପଛକୁ ଯାତ୍ରା ପୁସ୍ତକ ନିକଟକୁ ଯାଇପାରୁ ଓ ମୂଷା ନାମରେ ଗୋଟିଏ ଚରିତ୍ର ବିଷୟରେ କହିପାରୁ, ଯିଏକି ପରମେଶ୍ୱରଙ୍କ ପ୍ରେରିତ ଜଣେ ଅଭିଷିକ୍ତ ଭବିଷ୍ୟତବକ୍ତା ଥିଲେ, ଯିଏକି ସେହି ପିଢ଼ି ନିମନ୍ତେ ପରମେଶ୍ୱରଙ୍କ ବାକ୍ୟ ସହିତରେ ଓ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ପ୍ରେରିତ ଥିଲେ। ଯେପରିକି ପରମେଶ୍ୱରଙ୍କ ବାକ୍ୟ ସଦାସର୍ବଦା ଧାରା ପ୍ରବାହରେ ନିରନ୍ତର ଗତି କରିଥାଏ, ସେ କହିଲେ, ସେ ଆପଣ ଭାଓବାଦୀମାନଙ୍କଠାରେ କୌଣସି ବିଷୟ ପ୍ରଥମେ ପ୍ରକାଶିତ ନ କରି କିଛି କରନ୍ତି ନାହିଁ, ତାପରେ ସେ ତାହାକୁ କାର୍ଯ୍ୟରେ କରନ୍ତି। ଓହୋ, ତେବେ ସେ ମିଛ କହିପାରନ୍ତି ନାହିଁ, ସେ ମିଛ କହି ପରମେଶ୍ୱର ହୋଇ ରହିପାରନ୍ତି ନାହିଁ? ନା ମହାଶୟ, ତାହାଙ୍କୁ ତ ସଚ୍ଚୋଟ ରହିବାକୁ ହିଁ ଅଛି, ତାହାଙ୍କଠାରେ କୌଣସି ମିଥ୍ୟା ନାହିଁ। ସେ ତ ଆଉ ସେ ତାହା ପରିବର୍ତ୍ତନ କରିପାରନ୍ତି ନାହିଁ। ଯଦି ସେ କରନ୍ତି, ତେବେ ସେ ପରମେଶ୍ୱର ନୁହନ୍ତି, ସେ ଗୋଟାଏ ଭୁଲ କଲେ। ତାହାଙ୍କୁ ତ ଅନନ୍ତ ହେବାକୁ ଅଛି, ଆଉ ଅନନ୍ତ କେବେ ଏକ ଭୁଲ କରିପାରେ ନାହିଁ। ବୁଝିଲେ, ଏଣୁ ପରମେଶ୍ୱର ଯେବେ ଯାହା କିଛି କହନ୍ତି, ତାହା ଅନନ୍ତକାଳ ନିମନ୍ତେ ସଠିକ୍ ଅଟେ। ବୁଝିଲେ, ଆଉ ସେ ତାହା ପ୍ରତିଜ୍ଞା କରିଛନ୍ତି। ଏଣୁ ଧ୍ୟାନ ଦିଅନ୍ତୁ ଯେ ବାଇବଲରେ ଏପରି କୌଣସି ବିଷୟ ନାହିଁ ଯେପର୍ଯ୍ୟନ୍ତ କି ଏହା ତାହା ସହିତରେ ନିରନ୍ତର ଧାରା ପ୍ରବାହରେ ଅନୁବର୍ତ୍ତୀ ନ ହେଉଥାଏ। ତେବେ ପରମେଶ୍ୱର ଅବ୍ରାହମଙ୍କୁ ଏହା ପ୍ରତିଜ୍ଞା କରିଥିଲେ ଯେ ତାହାର ବଂଶ 400 ବର୍ଷ ଯାଏ ଏକ ବିଦେଶୀ ଭୂମିରେ ପରଦେଶୀ ହୋଇ ରହିବେ, ଆଉ ତାପରେ ସେ ସେମାନଙ୍କୁ ଶକ୍ତି ଓ ସାମର୍ଥ୍ୟର ଏକ ମହାନ ହସ୍ତ ଦ୍ୱାରା କାଢି ଆଣିବେ ଓ ସେମାନେ ବାସ କରୁଥିବା ଲୋକମାନଙ୍କ ଗହଣରେ ସେ ନିଜର ଚିହ୍ନ ସକଳ ଓ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇବେ। ପ୍ରତିଜ୍ଞାର ସମୟ ନିକଟବର୍ତ୍ତୀ ହେଲା, ଲୋକମାନେ ତା ବିଷୟରେ ଭୁଲି ଯାଇଥିଲେ। ସେମାନଙ୍କ ପାଖରେ ଫାରୁସି ଓ ସାଦୁକି ଓ ଏହିପରି ଭାବରେ ପ୍ରଭୃତି ନାମଧାରୀ ସଂସ୍ଥାମାନ ରହିଥିଲା। ମାତ୍ର ହଠାତ୍ ହିଁ ପରମେଶ୍ୱର ସେଠାରେ ଏକାକୀ ଉଭା ହେଲେ ଓ ସେମାନଙ୍କ ମଧ୍ୟରୁ କାଢି ଆଣିଲେ, ସେଠାରେ ଥିବା ପ୍ରତ୍ୟେକ ଲୋକମାନଙ୍କ ଠାରୁ ବାହାର କଲେ। ପରମେଶ୍ୱର କଦାପି କେବେ କୌଣସି ଦିନରେ କି ବା କୌଣସି ସମୟରେ ଗୋଟିଏ ନାମଧାରୀ ସଂସ୍ଥା ମଧ୍ୟରୁ ଜଣେ ଭବିଷ୍ୟତବକ୍ତାଙ୍କୁ ଆହ୍ୱାନ କରିନାହାନ୍ତି? ନା ମହାଶୟ, ସେ ତ ସେହି ସଂଗଠନର ରୀତିନୀତିରେ ଏତେ ଆବଦ୍ଧ ହୋଇଥାଏ ଯେ ସେ ତାହା କରିପାରେ ନାହିଁ। ତାହାକୁ ତ ସେହି ନାମଧାରୀ ସଂସ୍ଥା ସହିତ ରହିବାକୁ ହିଁ ପଡ଼ିଥାଏ। ମୋସା ପରମେଶ୍ୱରଙ୍କ ବାକ୍ୟ ସହିତ ପ୍ରେରିତ ପରମେଶ୍ୱରଙ୍କ ଜଣେ ବ୍ୟକ୍ତି ଥିଲେ, ଆଉ ପରମେଶ୍ୱରଙ୍କ ଯଥାଯଥ ଆଜ୍ଞା ଅନୁସାରେ ଇସ୍ରାଏଲକୁ ପ୍ରତିଜ୍ଞାତ ଦେଶ ମଧ୍ୟକୁ କଢାଇ ନେଉଥିବାର ତାହାଙ୍କର ଯାତ୍ରା ପଥରେ ସେ ଆଉ ଏକ ଭବିଷ୍ୟତ ବକ୍ତାଙ୍କର ଦେଖା ପାଇଲେ, ଆଉ ଏକ ଅନ୍ୟ ଅଭିଷିକ୍ତ ଜଣ ଯାହାଙ୍କ ଉପରେ ସେ ସମାନ ପବିତ୍ର ଆତ୍ମାର ଏକ ବାସ୍ତବିକ ଅଭିଷେକ ଥିଲା ଯାହାକି ମୋସାଙ୍କ ଉପରେ ଥିଲା। ତା ଠିକ ଅଟେ, ସେ ଜଣେ ଭବିଷ୍ୟତ ବକ୍ତା ଥିଲେ, ପବିତ୍ର ଆତ୍ମା ଏହି ବ୍ୟକ୍ତିଙ୍କ ଉପରେ ଥିଲେ। ତାହାଙ୍କ ନାମ ବିଲିୟାମ ଥିଲା, ଆମେ ସମସ୍ତେ ତାହାଙ୍କ ସହିତ ପରିଚିତ ଅଟୁ। ତେବେ ଠିକ୍ ସେହି ବିଷୟ ସେ ସମାନ ବିଷୟ ଯେଉଁ ସବୁ ବିଷୟ ଏହି ମନୁଷ୍ୟ କହିଥିଲା ତାହା ଠିକ୍ ଏବେ ମଧ୍ୟ ସେହି ବିଷୟ ସବୁ ଘଟୁଅଛି ଯାହାକି ଆଜିଠାରୁ ପ୍ରାୟ 2800 ବର୍ଷ ପୂର୍ବେ ଏହି ମନୁଷ୍ୟ କହିଥିଲେ। ହେ ଇସ୍ରାଏଲ, ତୁମ୍ଭେ ଅରଣାତୁଲ୍ୟ ଅଟ। ଯିଏ ତୁମ୍ଭକୁ ଆଶୀର୍ବାଦ କରେ ସେ ଆଶୀର୍ବାଦ ପ୍ରାପ୍ତ ହେବ, ଯିଏ ତୁମ୍ଭକୁ ଅଭିଶାପ ଦିଏ ସେ ଅଭିଶପ୍ତ ହେବ। ହେ ଯାକୁବ, ତୁମ୍ଭର ଶକ୍ତି ଓ ପରାକ୍ରମ, ତୁମ୍ଭର ତମ୍ବୁ ସବୁ କେଡ଼େ ଧର୍ମମୟ। ଦେଖନ୍ତୁ, ସେ ଅନ୍ୟଥା କିଛି କହିପାରିନଥିଲେ। ସେ ତ ଆପଣା ହୃଦୟ ଭିତରେ ଲୋକମାନଙ୍କୁ ଅଭିଶାପ ଦେବାର ସଂକଳ୍ପ ନେଇ ଆସିଥିଲେ। ଓହ ହେ ଭଣ୍ଡ ଶିକ୍ଷକମାନେ, ତୁମେମାନେ ଏତେ ବର୍ଷ ହେଲାଣି ଏହି ଟେପ୍ ଗୁଡ଼ିକ ଶୁଣିଅଛ ଆଉ ଏହା ଦେଖିଅଛ ଯେ ପରମେଶ୍ୱର ଯାହା କହିଥିଲେ ତାହା ସେ ଠିକ୍ ଠିକ୍ ସିଦ୍ଧ ପ୍ରମାଣ କରିଅଛନ୍ତି। ଆଉ ତୁମେମାନେ ନିଜ ନିଜର ଅଧ୍ୟୟନ କକ୍ଷରେ ବସିଅଛ ଓ ଏହାକୁ ସତ୍ୟ ବୋଲି ଜାଣିଅଛ। ମାତ୍ର ତୁମମାନଙ୍କର ନାମଧାରୀ ସଂସ୍ଥାର ଭିନ୍ନତା ଗୁଡ଼ିକ ହେତୁ ତୁମେମାନେ ଏହା ସହିତ ତର୍କ ବିତର୍କ କରୁଅଛ ଓ ନିଜର ଲୋକମାନଙ୍କୁ ଏହା ସେହିପରି ନୁହେଁ ବୋଲି କହୁଅଛ। ତୁମମାନଙ୍କ ଉପରେ ହାଏ, ତୁମମାନଙ୍କର ସମୟ ସନ୍ନିକଟ ଅଟେ। ବିଲିୟାମ ସେ ସମାନ ଆତ୍ମାରେ ଅଭିଷିକ୍ତ ଥିଲେ ଯାହାକି ମୋସାଙ୍କ ଉପରେ ଥିଲା। ପାର୍ଥକ୍ୟ କଣ ଥିଲା? ମୋସାଙ୍କର ଶିକ୍ଷା ସିଦ୍ଧ ଥିଲା। ବାଇବେଲ ଏଠାରେ ଦ୍ୱିତୀୟ ପିତର ପତ୍ରରେ ଏହା ବ୍ୟକ୍ତ କରେ ଯେ ଏହା ତ ବିଲିୟାମର ସେ ଶିକ୍ଷା ହିଁ ଥିଲା ଯାହା ଇସ୍ରାଏଲ ଗ୍ରହଣ କରିଥିଲା, ଯାହାକୁ ପରମେଶ୍ୱର କଦାପି କ୍ଷମା କରିନଥିଲେ। ଅକ୍ଷମଣୀୟ ପାପ, ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ରକ୍ଷାପ୍ରାପ୍ତ ହୋଇନଥିଲେ, ଯଦିଓ ସେମାନେ ପରମେଶ୍ୱରଙ୍କ ଆଶୀର୍ବାଦର ତଳେ ବାହାରି ଆସିଥିଲେ ଓ ପରମେଶ୍ୱରଙ୍କ ହସ୍ତକୁ ଏହି ଶକ୍ତିଶାଳୀ ଭବିଷ୍ୟବକ୍ତାଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବାର ଦେଖିଥିଲେ ଆଉ ତାହାକୁ ପରମେଶ୍ୱରଙ୍କ ଦ୍ୱାରା ସିଦ୍ଧ ଭାବେ ସୁପ୍ରମାଣିତ ହୋଇଥିବାର ଦେଖିଥିଲେ। ପୁଣି ଯେହେତୁ ଆଉ ଜଣେ ଭବିଷ୍ୟବକ୍ତା ଏପରି ଏକ ଶିକ୍ଷା ସହିତ ଆସିଥିଲେ ଯେ ଯାହାକି ମୋସାଙ୍କ ଶିକ୍ଷାର ବିରୁଦ୍ଧରେ ଥିଲା ଓ ସେ ମୋସାଙ୍କ ସହିତ ବାଦାନୁବାଦ କରିଥିଲେ ଆଉ ଲୋକମାନଙ୍କୁ ଏହା ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ଯେ ମୂଷା ଭୁଲ ଥିଲେ, ଆଉ ଦାତନ, କୋର ଓ ସେମାନଙ୍କ ମଧ୍ୟରୁ ଅନେକ ତାହା ସହିତ ସହମତ ହୋଇଥିଲେ ଓ ଇସ୍ରାଏଲ ସନ୍ତାନ ଗଣକୁ ବ୍ୟଭିଚାର କରାଇବା ପାଇଁ ତାହାର ସଂସ୍ଥା ପଛରେ ଯିବା ପାଇଁ ଶିକ୍ଷା ଦେଇଥିଲେ। ପୁଣି ଏହା କହିଥିଲେ ଯେ ଆମେ ସମସ୍ତେ ତ ସମାନ ଅଟୁ। ଆମେମାନେ ମେଥଡିଷ୍ଟ ହଉ, ବ୍ୟାପ୍ଟିଷ୍ଟ ହଉ, ପ୍ରିସ୍ବେଟେରିଆନ୍ ହଉ କିମ୍ବା ପେଣ୍ଟିକଷ୍ଟାଲ ହଉ ଓ ଯାହା କିଛି ବି ହେଉ, ଆମେମାନେ ତ ସମସ୍ତେ ସମାନ ଅଟୁ। ଆମେମାନେ ସମାନ ନୁହୁଁ, ଆପଣମାନେ ତ ଏକ ପୃଥକ କରାଯାଇଥିବା ଗୋଷ୍ଠୀ ଅଟନ୍ତି, ପରମେଶ୍ୱରଙ୍କ ନିମନ୍ତେ ପବିତ୍ରୀକୃତ ଓ ଏହି ଦିନର ପ୍ରତିଜ୍ଞାର ଫଳକୁ ଧାରଣ କରିବା ନିମନ୍ତେ ପରମେଶ୍ୱରଙ୍କ ବାକ୍ୟ ଓ ଆତ୍ମା ପ୍ରତି ସମର୍ପିତ ଅଟନ୍ତି, ଆଉ ଆପଣମାନେ ସେମାନଙ୍କ ମଧ୍ୟରୁ ନୁହନ୍ତି। ମୁଁ ଜାଣେ ଯେ ତାହା ଅତ୍ୟଧିକ କଠୋର ବକ୍ତବ୍ୟ ଅଟେ, ମାତ୍ର ତାହା ତ ଠିକ୍ ସେହି ସମାନ ସତ୍ୟ ହିଁ ଅଟେ। ଏହି ଶେଷ ଦିନମାନଙ୍କର ଏକ ସେବା ନିମନ୍ତେ ସମର୍ପିତ ଅଟନ୍ତି, ତା ମଧ୍ୟରୁ ବାହାରି ଆସନ୍ତୁ। ତେବେ ଦେଖନ୍ତୁ, ବିଲିୟାମର ସେହି ଶିକ୍ଷା ବିଲିୟାମର ଭବିଷ୍ୟତବାଣୀ ନୁହେଁ, ତାହା ତ ଠିକ୍ ଥିଲା, ତାହା ତ ପରମେଶ୍ୱର ଥିଲେ। କେତେ ଜଣ ତାହା ବିଶ୍ୱାସ କରନ୍ତି? ବିଲିୟାମର ଭବିଷ୍ୟତବାଣୀ ସମ୍ପୂର୍ଣ୍ଣ ଭାବେ ଠିକ୍ ଥିଲା, କାରଣ ସେ ତ ତାହା ଛଡ଼ା ଅନ୍ୟ କିଛି କହିପାରିନଥିଲେ। ପରମେଶ୍ୱରଙ୍କ ଅଭିଷେକ ଅନ୍ୟତ୍ର ଆଉ କିଛି ହେଲେ କହିବ ନାହିଁ, ଆଉ ପରମେଶ୍ୱର ତାହାକୁ ସୁପ୍ରମାଣିତ କରିବା ଦ୍ୱାରା ଏହା ସିଦ୍ଧ କରିଥିଲେ ଯେ ତାହା ସତ୍ୟ ଥିଲା। ମାତ୍ର ତାହା ତ ବିଲିୟାମର ସେହି ଶିକ୍ଷା ହିଁ ଥିଲା। ତେବେ ତାକୁ ମ୍ୟାଥ୍ୟୁ 24:24 ସହିତ ତୁଳନା କରନ୍ତୁ। ଅଭିଷିକ୍ତଗଣ, ମାତ୍ର ସେମାନଙ୍କ ଶିକ୍ଷା ଭଣ୍ଡ, ତ୍ରିତ୍ୱବାଦ ଓ ସେହିପରି ଅନ୍ୟାନ୍ୟ ବିଷୟ ସବୁ ତା ଭୁଲ ଅଟେ, ଖ୍ରୀଷ୍ଟାରୀ ଅଟେ। ମୁଁ ଆଶା କରେ ଯେ ଆପଣମାନଙ୍କର ଭାବନା ଗୁଡ଼ିକୁ ଆହତ କରୁନାହିଁ, ଆଉ ସଂଯୋଗରେ ରହିଥିବା ସେହି ଫୋନ୍ ଗୁଡ଼ିକୁ ସେଗୁଡ଼ିକୁ ବନ୍ଦ କରନ୍ତୁ ନାହିଁ, ଆଉ ନିଜ ସ୍ଥାନରୁ ଉଠି ବାହାରକୁ ଚାଲି ଯାଆନ୍ତୁ ନାହିଁ, କେବଳ ଶାନ୍ତିର ସହିତ ବସିଥାନ୍ତୁ। ଆଉ ଦେଖିବା ଆସନ୍ତୁ ଯଦି ସେହି ପବିତ୍ର ଆତ୍ମା ଆମମାନଙ୍କ ଉପରେ ତାହା ପ୍ରକଟିତ କରିବେ ନାହିଁ କି ଓ ଆମମାନଙ୍କୁ ତାହା ପ୍ରମାଣିତ କରିବେ ନାହିଁ କି। ଆପଣ କହିବେ, ମାତ୍ର ତାହା ତ ଆପଣ ଯାହା କିଛି ବି ବିଶ୍ୱାସ କରନ୍ତି, ଆପଣ କେବଳ ଶାନ୍ତି ସହକାରେ ବସିଥାନ୍ତୁ, ଶୁଣନ୍ତୁ, ଆଉ ପରମେଶ୍ୱରଙ୍କୁ ନିବେଦନ କରନ୍ତୁ ଯେ ସେ ଆପଣଙ୍କର ହୃଦୟକୁ ଖୋଲିଦେବେ। ତାପରେ ଆପଣ ଏହାକୁ ଦେଖିବାକୁ ପାଇବେ ଯେ ଆପଣ ଏକ ଅଗ୍ରାଗଛ ଅଟନ୍ତି କି ଏକ କଣ୍ଟକଲତା ଅଟନ୍ତି, ଅଥବା ଆପଣ କେଉଁ ସ୍ଥାନରେ ଛିଡ଼ା ହୋଇଛନ୍ତି, ବୁଝିଲେ। ତେବେ ଏପରିକି ଜିହୁଦା, ଯିଏକି ଦଣ୍ଡ ନିମନ୍ତେ ପୂର୍ବ ନିରୂପିତ ଥିଲା, ସେଠାରେ ଯୀଶୁଙ୍କ ସମ୍ମୁଖରେ ବସିଥିଲା। ଆଉ ଯୀଶୁ ତାହାକୁ କହିଲେ, ତୁମେ ସେହି ଜଣକ ଅଟ, ଯାହା କିଛି ତୁମେ କରିବାକୁ ଯାଉଅଛ ଓ ତୁମକୁ ଯାହା କିଛି କରିବାକୁ ଅଛି ତୁମେ ଯାଇ ତାହା ଶୀଘ୍ର କର। ସେ ଏହା ଜାଣିଥିଲା ଯେ ସେ କଣ କରୁଅଛି, ମାତ୍ର ସେ 30 ରୌପ୍ୟ ମୁଦ୍ରା ଓ ଖ୍ୟାତି ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କରିଦେଇଥିଲା। ତାହାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ, ଯିଏକି ମଣ୍ଡଳୀର କୋଷାଧ୍ୟକ୍ଷ ଥିଲା, ଆଉ ଯୀଶୁ ତାହାକୁ ନିଜର ବନ୍ଧୁ ବୋଲି ସମ୍ବୋଧନ କରିଥିଲେ, ବୁଝିଲେ। ବାଇବେଲ କହେ ସେ ବିନାଶର ପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲା, ଠିକ ଯେପରିକି ଯୀଶୁ ପରମେଶ୍ୱରଙ୍କ ପୁତ୍ର ଭାବରେ ଜନ୍ମଗ୍ରହଣ କରିଥିଲେ। ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବ। ତେବେ ଧ୍ୟାନ ସହକାରେ ଶୁଣନ୍ତୁ, ଯେତେବେଳେ କି ଆମେମାନେ ଏହାକୁ ଅଧ୍ୟୟନ କରୁଅଛୁ, ଆମେମାନେ ଆଉ ଏକ ଉଦାହରଣକୁ ନେବା, ଯାହାକି ରାଜାବଳି ପୁସ୍ତକରେ ପାଇବା। ସେଠାରେ ଜଣେ ଭବିଷ୍ୟତବକ୍ତା ଥିଲେ ଆଉ ତାଙ୍କର ନାମ ମିଖା ଥିଲା। ସେ ଇମ୍ଲର ପୁତ୍ର ଓ ସେ ଜଣେ ଭବିଷ୍ୟତବକ୍ତା ଥିଲେ। ସେ ଥିଲେ ପୁଣି ସେଠାରେ ଆଉ ଜଣେ ଭବିଷ୍ୟତବକ୍ତା ଥିଲେ। ସେ ଅଭିଷିକ୍ତ ଲୋକମାନଙ୍କର ଭବିଷ୍ୟତବକ୍ତାମାନଙ୍କର ଏକ ସଂଗଠନର ମୁଖ୍ୟ ଥିଲେ। ବାଇବେଲ ଏହା ବ୍ୟକ୍ତ କରେ ଯେ ସେମାନେ ଭବିଷ୍ୟତବକ୍ତାମାନେ ଥିଲେ, ଠିକ ଯେପରିକି ସେ ଏହା କହିଥିଲେ ଯେ ବିଲିୟମ ଜଣେ ଭବିଷ୍ୟତବକ୍ତା ଥିଲେ। ଅଭିଷିକ୍ତ ଗଣ ଆଉ ସେଠାରେ ସେମାନଙ୍କ ମଧ୍ୟରେ ଜଣେ ମିଖା ନାମରେ ଥିଲେ, ଯିଏକି ପରମେଶ୍ୱରଙ୍କ ଦ୍ୱାରା ଅଭିଷିକ୍ତ ଓ ପରମେଶ୍ୱରଙ୍କ ବାକ୍ୟ ସହିତ ପରମେଶ୍ୱରଙ୍କ ପ୍ରେରିତ ଥିଲେ। ସେଠାରେ ଜଣେ ଥିଲେ ସିଦିକିୟ, ଯିଏକି ଏହା ଭାବୁଥିଲେ ଯେ ସେ ପରମେଶ୍ୱରଙ୍କ ଠାରୁ ପ୍ରେରଣ କରାଯାଇଛନ୍ତି। ସେ ପରମେଶ୍ୱରଙ୍କ ଅଭିଷେକ ପ୍ରାପ୍ତ ଥିଲେ, ମାତ୍ର ତାହାଙ୍କର ଶିକ୍ଷା ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧରେ ଥିଲା। ଭଣ୍ଡ ଖ୍ରୀଷ୍ଟମାନେ ଉଠିବେ, ମହାମହା ଆଶ୍ଚର୍ଯ୍ୟର ଚିହ୍ନମାନ ଦେଖାଇବେ, ଆଉ ଯଦି ସମ୍ଭବ ହୁଏ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ। ଧ୍ୟାନ ଦିଅନ୍ତୁ ଯେ ସେମାନେ ଦୁହେଁ, ସେମାନେ ଉଭୟ ଅଭିଷିକ୍ତ ଥିଲେ। ତେବେ ଆପଣ କିପରି କହିପାରିବେ ଯେ କିଏ ଠିକ୍ ଓ କିଏ ଭୁଲ ଅଟେ? ତେବେ ଲକ୍ଷ୍ୟ କରନ୍ତୁ ଯେ ବାକ୍ୟ ଆହାବର ପ୍ରତି କଣ ପ୍ରତିଜ୍ଞା କରିଥିଲା। ତାହାଙ୍କ ପୂର୍ବେ ଯେଉଁ ଭବିଷ୍ୟତବକ୍ତା ଥିଲେ, ଯିଏକି ଏଲିୟ ଥିଲେ, ଯୁଗର ମହାନତମ ଭବିଷ୍ୟତବକ୍ତାମାନଙ୍କ ମଧ୍ୟରୁ ଅନ୍ୟତମ, ଯିଏକି ଜଣେ ସୁପ୍ରମାଣିତ ଭବିଷ୍ୟତବକ୍ତା ଥିଲେ, ସେହି ସୁପ୍ରମାଣିତ ଭବିଷ୍ୟତବକ୍ତା କହିଥିଲେ ଯେ ଯେହେତୁ ଆହାବ ନାବୋତର ପ୍ରାଣ ନେବା ଦ୍ୱାରା ଓ ଏହି ମନ୍ଦ କାର୍ଯ୍ୟ କରିଥିଲା, ସେଇଥିପାଇଁ କୁକୁରମାନେ ତାର ରକ୍ତ ଚାଟିବେ। ପୁଣି ଏହା ଯେ କୁକୁରମାନେ ଇସେବଲକୁ ଖାଇବେ ଓ ତାହାର ଶରୀର କ୍ଷେତ୍ରରେ କ୍ଷତ ହେବ। ତେବେ ପରମେଶ୍ୱର ଯାହାକୁ ଅଭିଶାପ ଦେଇଅଛନ୍ତି, ଆପଣ କିପରି ଭାବରେ ତାହାକୁ ଆଶୀର୍ବାଦ କରିପାରନ୍ତି? କିଏବା ଯେପରିକି ବିଲିୟମ କହିଥିଲେ ଯେ ପରମେଶ୍ୱର ଯାହାକୁ ଆଶୀର୍ବାଦ କରିଅଛନ୍ତି, ଆପଣ ତାହାକୁ କିପରି ଅଭିଶାପ ଦେଇପାରନ୍ତି? ବୁଝିଲେ? ମାତ୍ର ଏହି ଭବିଷ୍ୟତବକ୍ତାମାନେ ନିଷ୍ଠାବାନ ଥିଲେ, ଏଥିରେ କୌଣସି ସନ୍ଦେହ ନଥିଲା ଯେ ସେମାନେ ଉତ୍ତମ ଲୋକମାନେ, ସମ୍ମାନୀୟ ଲୋକମାନେ ଥିଲେ। କାରଣ ଇସ୍ରାଏଲ ଜଣେ ଭବିଷ୍ୟତବକ୍ତା ହେବା ନିମନ୍ତେ, ଅଥବା ଜଣେ କେବଳ ଇସ୍ରାଏଲୀୟ ହେବା ପାଇଁ ହେଲେ ସୁଦ୍ଧା ଆପଣଙ୍କୁ ନିଶ୍ଚିତରେ ସମ୍ମାନୀୟ ହେବାକୁ ଅଛି। ଯଦି ଆପଣ ସେହିପରି ନ ହେବେ, ଆପଣଙ୍କୁ ପ୍ରସ୍ତରାଘାତ କରି ଦିଆଯାଉଥିଲା। ସେମାନେ ସମ୍ମାନୀୟ ଲୋକମାନେ ଥିଲେ, ସେମାନେ ତୀକ୍ଷ୍ଣ ବୁଦ୍ଧିର ଲୋକମାନେ ଥିଲେ, ସେମାନେ ଶିକ୍ଷିତ ବ୍ୟକ୍ତିମାନେ ଥିଲେ, ସେମାନେ ସମଗ୍ର ରାଷ୍ଟ୍ରରେ ଆହାବଙ୍କ ଦ୍ୱାରା ବଛା ଯାଇଥିଲେ। ଦେଖନ୍ତି ଭଉଣୀ ରାଇଟ୍, ସମଗ୍ର ଦେଶରୁ ବଛା ଯାଇଥିବା, ସମସ୍ତ ବିଷୟରେ ସୁଯୋଗ୍ୟ। ଆଉ ତେବେ ଯେତେବେଳେ ମିଖା ତାହାଙ୍କର ଦର୍ଶନକୁ ଦେଖିଲେ, ସେ ନିଜର ହୃଦୟରେ ଏହା ଜାଣିଥିଲେ ଯେ ବାକ୍ୟ କଣ କହିଥିଲା, ମାତ୍ର ସେ ଏହା ଦେଖିବାକୁ ଚାହିଁଲେ ଯେ ତାହାଙ୍କ ଠାରେ ଥିବା ଆତ୍ମା କଣ କହିବ। ଏଣୁ ସେମାନେ ତାହାଙ୍କୁ କହିଲେ, ସେମାନେ କହିଲେ, ତୁମେ ଠିକ୍ ସେହି ସମାନ ବିଷୟ ହିଁ କହିବ ଯାହାକି ଏହି ଅନ୍ୟ ଭବିଷ୍ୟତବକ୍ତାମାନେ କହିଛନ୍ତି। ଆଉ ଯେତେବେଳେ ତୁମେ ତାହା କରିବ, କାହିଁକି ତୁମକୁ ତ ନିଃସନ୍ଦେହ ତ ଆମେମାନେ ତୁମକୁ ପୁଣି ଥରେ ଆମମାନଙ୍କର ସହଭାଗିତା ମଧ୍ୟକୁ ନେଇ ଆସିବୁ। ବୁଝିଲେ? ଆମେ ତୁମକୁ ଆମମାନଙ୍କ ମଧ୍ୟରୁ ଜଣକା ପରି କରିଦେବୁ। ଆମେମାନେ ତୁମକୁ ଆମମାନଙ୍କର ନାମଧାରୀ ସଂଗଠନ ମଧ୍ୟକୁ ପୁଣି ଥରେ ଗ୍ରହଣ କରିନେବୁ। ତୁମେ, ଆମେ ଜାଣୁ ଯେ ତୁମେ ଜଣେ ଭବିଷ୍ୟତବକ୍ତା ଅଟ, ମାତ୍ର ତୁମେ ସଦାବେଳେ ଅଭିଶାପର ବିଷୟମାନ କହୁଥାଅ। ତୁମେ ସଦାବେଳେ ଆହାବକୁ ଅଭିଶାପ ଦେଉଥାଅ। ତେବେ ସିଦିକିୟ, ସେ ମୁଖ୍ୟ ବ୍ୟକ୍ତି ଜଣକ, ସେହି ପୋପ ଅବା ଯାହା କିଛି ବି ସେ ତାହା ଥିଲା, ତେବେ ସେ ଆହାବକୁ ଆଶୀର୍ବାଦ କରିଅଛନ୍ତି ଓ ଏହା କହିଅଛନ୍ତି, ଯାଆନ୍ତୁ ଓ ତାହାକୁ କରନ୍ତୁ। ତେବେ ଇମ୍ଲ, ତୁମେ ମଧ୍ୟ ସେ ସମାନ ବିଷୟ କୁହ, କାହିଁକି ତୁମେ ତ ଅତି ଦରିଦ୍ର ଅଟ, ତୁମର ତ ଆଦୌ କୌଣସି ମଣ୍ଡଳୀ କିଛି ହେଲେ ସୁଦ୍ଧା ନାହିଁ, ଆଉ ଏହି ଲୋକମାନଙ୍କ ପାଖରେ ତ ଲକ୍ଷ ଲକ୍ଷ ଲୋକମାନେ ଅଛନ୍ତି, ସମଗ୍ର ରାଷ୍ଟ୍ର ସେମାନଙ୍କ ନିମନ୍ତେ ଛିଡ଼ା ହୋଇଅଛି। ତେବେ ତୁମେ ଠିକ୍ ସେହି ସମାନ ବିଷୟ ହିଁ କୁହ ଯାହା ସେମାନେ କହିଛନ୍ତି। ଦେଖ, ତୁମେ କଣ କରିବ, ତୁମେ ଏହି ଦେଶର ଉତ୍ତମ ପଦାର୍ଥ ଭୋଜନ କରିବ। ସେ ତ ସେଠାରେ ଭୁଲ ଲୋକ ସହିତ କଥାବାର୍ତ୍ତା କରୁଅଛନ୍ତି। କଣ ହୋଇଥାନ୍ତା ଯଦି ତାହା ଏପରି ଭାବରେ କୁହାଯାଇଥାନ୍ତା, ମିଖା, କଣ ତୁମେ ସିଦିକିଓ ଠାରେ କୌଣସି ଭୁଲ ବାହାର କରିପାର କି? ନା। କଣ ତୁମେ ତାହାକୁ କେବେ ପାପରେ ଧରିଅଛ କି? ନା। କଣ ତୁମେ ତାହାକୁ କେବେ କାହାରିକୁ ଅଭିଶାପ ଦେଉଥିବାର ଶୁଣିଅଛ କି? ନା। କଣ ତୁମେ ତାହାକୁ କେବେ ମଦ୍ୟପାନ କରୁଥିବା ଅବସ୍ଥାରେ ଧରିଅଛ କି? ନା। କଣ ତୁମେ ତାହାର ଶିକ୍ଷା ବିରୁଦ୍ଧରେ କିଛି ତର୍କ କରିପାର କି? ନା। କଣ ତୁମେ ବିଶ୍ୱାସ କର ଯେ ତାହାର ଉଚ୍ଚ ଶିକ୍ଷାର ଡାକ୍ତରେଟ୍ ଉପାଧି ଭଣ୍ଡ ଅଟେ? ନା। କଣ ତୁମେ ଏହା ବିଶ୍ୱାସ କର ଯେ ତାହାର PhD ଉପାଧି ଯଥାଯଥ ଅଟେ? ନିଶ୍ଚିତରେ ଜିହୁଦୀମାନଙ୍କର ମହାସଭା ଦ୍ୱାରା ତାହା ପ୍ରଦତ୍ତ ହୋଇଥାଏ। ମୁଁ ଅନୁମାନ କରେ ଯେ ତାହା ସବୁ ପରିଷଦ ଦ୍ୱାରା ପ୍ରଦତ୍ତ କରାଯାଇଥାଏ। ମୁଁ ଭାବୁଛି ଯେ ତାହା ସବୁ ଠିକ୍ ଅଟେ। ତେବେ ତାହେଲେ ତୁମେ ତାହାଙ୍କ ସହିତ କାହିଁକି ମିଶି ଯାଉନାହ? କାରଣ ସେ ବାକ୍ୟରୁ ବାହାରେ ଅଟନ୍ତି। ତେବେ ତାହେଲେ ଆମେମାନେ ତାହାର ଏକ ଶେଷ ପ୍ରକଟୀକରଣ ଓ ସୁପ୍ରମାଣ ଦେଖିବା, ଠିକ୍ ଯେପରିକି ଏହାର ପୂର୍ବେ ଏଲିୟ ଭବିଷ୍ୟତବକ୍ତାଙ୍କ ସମୟରେ ହୋଇଥିଲା। ଆଉ ଯଦି ତୁମେମାନେ ପରମେଶ୍ୱରଙ୍କ ଏକ ସନ୍ତାନ ଅଟ, ତେବେ ତୁମେମାନେ ଏହି ବାଇବଲର ଭବିଷ୍ୟତବକ୍ତାଙ୍କ ସହିତ ରହିବ। ଏହା ତ ବାକ୍ୟ ଅଟେ। ସେହି ସମୟ ସେହି ଘଟିକାକୁ ଧ୍ୟାନ ଦିଅନ୍ତୁ। ତେବେ କଣ ହୋଇଥାନ୍ତା ଯଦି ସିଦିକିଓ ଏହା କହିଥାନ୍ତେ, ଓ ମୁଁ ଜାଣେ ଯେ ଭବିଷ୍ୟବକ୍ତା ତାହା କହିଅଛନ୍ତି, ମାତ୍ର ତାହା ତ ଏକ ଭବିଷ୍ୟତର ପିଢି ପାଇଁ ଅଟେ, ତାହା ତ ଆସିବାକୁ ବର୍ତ୍ତମାନ ବହୁତ ସମୟ ବାକି ଅଛି। ସେ ଉତ୍ତର ଦେଲେ, ତେବେ ପରମେଶ୍ୱରଙ୍କ ଠାରୁ ମୁଁ ଏକ ଦର୍ଶନ ଦେଖିବା ପର୍ଯ୍ୟନ୍ତ ଟିକେ ଅପେକ୍ଷା କର, ଆଉ ତାପରେ ମୁଁ ତୁମକୁ କହିବି। ସେ କହିଲେ, ତେବେ ତୁମେ ସେ ସମାନ କଥା ହିଁ କୁହ। ସେ ପ୍ରତ୍ୟୁତ୍ତରରେ କହିଲେ, ମୁଁ କେବଳ ତାହା ହିଁ କହିବି ଯାହା ପରମେଶ୍ୱର କହିବେ, ଆଉ କିଛି ନୁହେଁ, ଅଧିକ କିଛି ନୁହେଁ। ମୁଁ ସେଥିରେ ଗୋଟିଏ ହେଲେ ଶବ୍ଦ ଯୋଗ କରିପାରେ ନାହିଁ, କିଓବା ସେଥିରୁ ଗୋଟିଏ ହେଲେ ଶବ୍ଦ ଲୋପ କରିପାରେ ନାହିଁ। ଏଣୁ ସେହି ରାତ୍ରିରେ ପ୍ରାର୍ଥନା କରୁଥିବା ବେଳେ ସଦାପ୍ରଭୁ ତାହାଙ୍କୁ ଦର୍ଶନରେ ଦେଖାଦେଲେ। ପରଦିନ ସକାଳେ ସେ ସେଠାକୁ ଗଲେ। ସେ କହିଲେ, ସେଠାରେ ଦୁଇ ଜଣ ଭବିଷ୍ୟତବକ୍ତା ଅଛନ୍ତି, ଦେଶର ସବୁଠୁ ମହାନ ବ୍ୟକ୍ତି, ସାମରିକ ଦୃଷ୍ଟିରୁ ଓ ରାଷ୍ଟ୍ରୀୟ ଦୃଷ୍ଟିକୋଣରୁ ତାହା ସିଦିକିଓ ଥିଲେ। ସେ ରାଜାଙ୍କ ଦ୍ୱାରା ନିଯୁକ୍ତ ପ୍ରମୁଖ ଭବିଷ୍ୟତବକ୍ତା ଥିଲେ। ସେ ସେଠାକାର ସଂଗଠନ ଦ୍ୱାରା ନିଯୁକ୍ତ ଅନ୍ୟ ସମସ୍ତ ଭବିଷ୍ୟତବକ୍ତା ମାନଙ୍କର ମୁଖ୍ୟ ଥିଲେ। ସେ ତାଙ୍କର ସଂଗଠନ ଦ୍ୱାରା ସେମାନଙ୍କ ସମସ୍ତଙ୍କ ଉପରେ ମୁଖ୍ୟ କରାଯାଇଥିଲେ। ସମ୍ଭବତଃ ସବୁଠୁ ଉତ୍ତମ ଅଧ୍ୟୟନକାରୀ, ସର୍ବୋତ୍କୃଷ୍ଟ ଉଚ୍ଚ ଶିକ୍ଷାପ୍ରାପ୍ତ, ସେ କାର୍ଯ୍ୟ ପାଇଁ ସବୁଠୁ ଅଧିକ ଯୋଗ୍ୟ ବ୍ୟକ୍ତି ଥିଲେ, ଆଉ ସେ ପବିତ୍ର ଆତ୍ମାଙ୍କର ଅଭିଷେକ ପ୍ରାପ୍ତ ଥିଲେ, ଯେହେତୁ ତାହାଙ୍କୁ ଜଣେ ଭବିଷ୍ୟତ ବକ୍ତା ବୋଲି କୁହାଯାଉଥିଲା। ନିଶ୍ଚିତରେ ସେ କୌଣସି ଜଣେ ସାଧାରଣ ଭବିଷ୍ୟବକ୍ତା ନଥିଲେ, ସେ ତ ଜଣେ ଏଭ୍ରି ଭବିଷ୍ୟତ ବକ୍ତା ଥିଲେ। ତେବେ ତାହାଙ୍କୁ ଲକ୍ଷ୍ୟ କରନ୍ତୁ। ସିଦିକିଓ କହିଲେ, ସଦାପ୍ରଭୁ ମୋତେ କହିଲେ, ମୋ ନିମନ୍ତେ ଲୁହାର ଦୁଇଟି ଶୃଙ୍ଗ ନିର୍ମାଣ କର। ଏକ ଚିହ୍ନ ସ୍ୱରୂପ ଜଣେ ଭବିଷ୍ୟତ ବକ୍ତା ପ୍ରାୟତଃ ଚିହ୍ନମାନ ଦେଇଥାନ୍ତି। ସେ କହିଲେ, ଲୁହାର ଏହି ଶୃଙ୍ଗମାନ ନିର୍ମାଣ କର। ପବିତ୍ର ଆତ୍ମା ମୋତେ କହିଲେ, ଏହାକୁ ନିଅ, ଏହା ସେହି ଅଭିଷେକ ଅଟେ ଯାହାକି ମୋତେ ଆଶୀର୍ବାଦ କରିଥିଲା। ଏହାକୁ ଏକ ବଳିଦାନ ସ୍ୱରୂପେ ଚିନ୍ତା କରନ୍ତୁ ନାହିଁ, ମାତ୍ର ତାହା ଏକ ଲକ୍ଷ୍ୟ ବିନ୍ଦୁକୁ ଆସିବା ନିମନ୍ତେ ଅଟେ। ସେହି ପବିତ୍ର ଆତ୍ମା ଯିଏକି ମୋ ଦେଇ ଅନ୍ୟାନ୍ୟ ଭାଷାରେ କଥା କୁହନ୍ତି, ସେହି ଜଣ ଯିଏକି ମୋତେ ସିଦ୍ଧ ପ୍ରମାଣିତ କରନ୍ତି, ସେ କହିଲେ, ଏହି ଶୃଙ୍ଗଗୁଡ଼ିକୁ ନିଅ ଓ ଏହାଦ୍ୱାରା ରାଜାଙ୍କୁ କୁହ ଯେ ସେ ଅରାମୀୟ ମାନଙ୍କୁ ସେହି ଦେଶରୁ ସିଧା ତଡ଼ି ବାହାର କରିଦେବେ, ଆଉ ମୁଁ ତାହାଙ୍କୁ ସେହି ଭୂମିଟି ଫେରାଇ ଦେବି ଯାହାକି ଯଥାର୍ଥ ଭାବେ ଇସ୍ରାଏଲର ଅଟେ, ମଣ୍ଡଳୀର ଅଟେ। ଭାଇ, ତାହା ତ ମୌଳିକ ଭାବେ ଠିକ୍ ଥିଲା, ଯେପରି ଭାବରେ କି ବିଲିୟମ୍ ଏଠାରେ ଉପରେ ଥିଲେ। ବିଲିୟମ୍ ମଧ୍ୟ ଠିକ୍ ସେହିପରି ମୌଳିକ ଭାବରେ କହିଥିଲେ, ଯେପରିକି ମୂଷା କଥା କହିଥିଲେ। ମୂଷା ପରମେଶ୍ୱରଙ୍କ ସିଦ୍ଧ ସଂଖ୍ୟା ସାତ ଅଟେ, ଆଉ ବିଲିୟମ୍ କହିଥିଲେ, ମୋ ନିମନ୍ତେ ସାତଟି ବେଦୀ ନିର୍ମାଣ କର, ବଳିଦାନ ନିମନ୍ତେ ସାତଟି ଶୁଦ୍ଧ ପଶୁ, ବଳଦମାନ ଓ ସାତଟି ମେଷ। ତାହା ତ ପରମେଶ୍ୱରଙ୍କ ପୁତ୍ରଙ୍କର ଆଗମନ ବିଷୟରେ କହୁଥିଲା। ମୌଳିକ ଭାବରେ ସେ ତ ସେତିକି ଠିକ୍ ଥିଲେ ଯେତିକି କି ଅନ୍ୟ କେହି ସେମାନଙ୍କ ମଧ୍ୟରୁ ହେବେ, ଆଉ ଏଠାରେ ସିଦିକିଓ ଥିଲେ ଯିଏକି ମୌଳିକ ଭାବରେ ସେତିକି ହିଁ ଠିକ୍ ଥିଲେ, କାରଣ ଏହି ଭୂମି ଆମର ଅଧିକାର ଅଟେ। କାହିଁକି ସେହି ଅରାମୀୟମାନେ ଓ ପଲିଷ୍ଟିୟମାନେ ଯେଉଁମାନେ କି ଆମର ଶତ୍ରୁ ଅଟନ୍ତି, ସେମାନେ ଓ ସେମାନଙ୍କର ସନ୍ତାନଗଣ ଓ ପ୍ରଭୃତି ସେ ଖାଦ୍ୟ ଦ୍ୱାରା ନିଜର ପେଟ ଭରୁଅଛନ୍ତି, ଯାହାକି ଆମର ପିଲାଛୁଆମାନେ ପାଉନାହାନ୍ତି, ଯେତେବେଳେ କି ପରମେଶ୍ୱର ଏହି ଭୂମିକୁ ଆମମାନଙ୍କୁ ଦେଇଅଛନ୍ତି। ଭାଇ, ତାହା ତ ଏକ ଉତ୍ତମ ତର୍କ ଅଟେ। ମୁଁ ଅନୁମାନ କରେ ଯେ ସେ ତାହାକୁ ଇସ୍ରାଏଲ ସମ୍ମୁଖରେ ଅତି ଉଚ୍ଚ ପାଟିରେ କହିପାରିଥିବେ, ଆଉ ସେମାନେ ଯେତେ ଉଚ୍ଚ ପାଟିରେ ପାରନ୍ତି ସେତିକି ଉଚ୍ଚ ସ୍ୱରରେ ଚିତ୍କାର କରିପାରିଥିବେ। ତେବେ ମୁଁ ବର୍ତ୍ତମାନ ଆଜିର ବିଷୟରେ କହୁଅଛି। ମୁଁ ଆଶା କରେ ଯେ ଆପଣମାନେ ମୋ କଥା ବୁଝୁଛନ୍ତି। ସମସ୍ତ ପ୍ରକାର ଉଚ୍ଚପାଟି କରିବା, ଚିତ୍କାର କରିବା, କଣ ଆପଣମାନଙ୍କର ଗତ ରବିବାର ଦିନ କୁହାଯାଇଥିବା ଦାଉଦଙ୍କ ବିଷୟରେ ବାର୍ତ୍ତା ମନେ ଅଛି କି? ବୁଝିଲେ, ଆପଣମାନେ ଯେଉଁମାନେ କି ଏହାକୁ ରେଡିଓରେ ଶୁଣୁଅଛନ୍ତି କିମ୍ବା ଟେଲିଫୋନ ସଂଯୋଗ ଦ୍ୱାରା ଶୁଣୁଅଛନ୍ତି, ଆପଣମାନେ ଗତ ରବିବାର ଦିନର ବାର୍ତ୍ତା ଶୁଣିନାହାନ୍ତି, ଆପଣମାନେ ତାହାକୁ ନିଶ୍ଚିତରେ ଶୁଣି ନିଅନ୍ତୁ। ପରମେଶ୍ୱରଙ୍କ ସେବା କରିବାର ଅଭିଷେକ ବିନା ତାହାଙ୍କର ଏକ ସେବା କରିବାକୁ ଚେଷ୍ଟା କରିବା, ଏଥିରେ କିଛି ଯାଏସେ ନାହିଁ ଯେ ଆପଣ କେତେ ନିଷ୍ଠାପର, କେତେ ଭଲ, ତାହା ତ ପରମେଶ୍ୱରଙ୍କ ଦ୍ୱାରା ଆଦୌ ଗ୍ରହଣ କରାଯାଏ ନାହିଁ। ବୁଝିଲେ, ତେବେ ଏଠାରେ ସିଦିକିଓ ଏହା ଭାବୁଥିଲେ ଯେ ସେ ଠିକ ଅଟନ୍ତି। ମିଖା କହିଲେ, ମୋତେ ପରମେଶ୍ୱରଙ୍କୁ ପଚାରିବାକୁ ଦିଅନ୍ତୁ। ଏଣୁ ସେ ପରଦିନ ସକାଳରେ ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ସହିତ ଆସିଲେ। ସେ ନିଜର ଦର୍ଶନକୁ ବାକ୍ୟ ସହିତ ଯାଞ୍ଚ କରି ଦେଖିଲେ। ତେବେ ଯଦି ସେ ସିଦିକିଓକୁ ଏହା କହିଥାନ୍ତେ, କଣ ତୁମେ ଜାଣିଛ ଯେ ବାଇବଲର ଭାଓବାଦୀ ଏଠାରେ ଏହି ବ୍ୟକ୍ତି ବିଷୟରେ କଣ କହିଅଛନ୍ତି, ଯେ ତାହା ସହିତ କଣ ଘଟିବ? ମାତ୍ର ତାହା ଏହି ସମୟରେ ନୁହେଁ, କାରଣ ଏହି ବ୍ୟକ୍ତି ଜଣେ ସମ୍ମାନୀୟ ବ୍ୟକ୍ତି ଅଟନ୍ତି। ସେ ତ ଚେଷ୍ଟା କରୁଅଛନ୍ତି, ଏହାକୁ ବୁଝିବାରେ ବିଫଳ ହୁଅନ୍ତୁ ନାହିଁ। ସେ ତ ମଣ୍ଡଳୀକୁ ସେ ସମସ୍ତ ବିଷୟ ଫେରାଇ ଆଣିଦେବାକୁ ଚେଷ୍ଟା କରୁଛନ୍ତି ଯାହା ସବୁ କି ମଣ୍ଡଳୀର ଅଟେ। ସେ ମଣ୍ଡଳୀର ସମ୍ପତ୍ତିକୁ ଫେରାଇ ଆଣିଦେବା ପାଇଁ ଚେଷ୍ଟା କରୁଛନ୍ତି। ତାହା ଆତ୍ମିକ ବିଷୟମାନ ନୁହେଁ। ଯଦି ତାହା ସେପରି ହୋଇଥାନ୍ତା, ତେବେ ସେ ଏଲିଓ ପରି ସମଗ୍ର ରାଷ୍ଟ୍ରକୁ ହଲାଇ ଦେଇଥାନ୍ତେ। ମାତ୍ର ସେ ତ ସେମାନଙ୍କୁ ପାର୍ଥିବ ବିଷୟବସ୍ତୁ ସବୁ ଦେବା ପାଇଁ ଚେଷ୍ଟା କରୁଥିଲେ। ଆମେମାନେ ସମ୍ପତ୍ତିର ଅଧିକାରୀ ଅଟୁ, ଆମେମାନେ ଏକ ବହୁତ ବଡ ସଂଗଠନ ଅଟୁ, ଆମେମାନେ ତାର ସଦସ୍ୟ ଅଟୁ, ଆମେମାନେ ସମସ୍ତେ, ଆପଣ ଲୋକମାନେ ସମସ୍ତେ, ଆପଣ ପ୍ରୋଟେଷ୍ଟାଣ୍ଟ ମାନେ ଆମ ସହିତ ଯୋଗ ହୋଇଯିବା ଉଚିତ। ଓହୋ, ଆମେମାନେ ଅଳ୍ପ ସମୟ ମଧ୍ୟରେ ସେହି ବିଷୟକୁ ଆସୁଅଛୁ।
ସେ ଯାହା କିଛି ହେଉ ଏହା ତ ସମସ୍ତେ ଭାଇ ଓ ଭଉଣୀମାନେ ଅଟୁ। ଏହା ସେହିପରି ନୁହେଁ, ତାହା କେବେ ହେଲେ ସେପରି ନଥିଲା ଓ କେବେ ହେଲେ ସେପରି ପରମେଶ୍ୱରଙ୍କ ବାସ୍ତବିକ ମଣ୍ଡଳୀ ସହିତ ହେବ ନାହିଁ, କେବେ ହୋଇପାରେ ନାହିଁ। ଧ୍ୟାନ ଦିଅନ୍ତୁ ଯେ ସିଦ୍ଦିକିୟ ଦର୍ଶନ ଦେଖିଥିଲେ ଆଉ ତେଣୁକରି ସେ କହିଲେ ପରମେଶ୍ୱର ମୋତେ କଥା କହିଲେ। ତେବେ ଦେଖନ୍ତୁ ଯେ ସେହି ବ୍ୟକ୍ତି ସତ୍ୟନିଷ୍ଠ ଥିଲେ। ସେ କହିଲେ ଏହି ଶୃଙ୍ଗ ଗୁଡିକ ନିର୍ମାଣ କର ଓ ସେଠାରେ ଉପରକୁ ରାଜାଙ୍କ ସମ୍ମୁଖକୁ ଯାଅ ଓ ତାହାକୁ ପଶ୍ଚିମ ଦିଗ ଆଡକୁ ଉତ୍ତୋଳନ କର। କି ଅବା ଯେକୌଣସି ଦିଗକୁ ଯେଉଁଠାରେ କି ସେମାନେ ଛିଡା ହୋଇଥିଲେ ସେଠାରୁ ସେ ଭୂମିଟି ରହିଥିଲା, ତାହାକୁ ଉତ୍ତୋଳନ କର ଓ ତାହା ସଦାପ୍ରଭୁ ଏ କଥା କୁହନ୍ତି ବାକ୍ୟ ହେବ ଯେ ସେ ବିଜୟ ଲାଭ କରି ଫେରି ଆସିବାକୁ ଯାଉଅଛନ୍ତି। ତା ମଣ୍ଡଳୀ ନିମନ୍ତେ ଏକ ବିଜୟ ହେବ, ସେମାନଙ୍କୁ ତଡ଼ିଦେବାକୁ ଯାଉଛନ୍ତି। ତା ସତ୍ୟ ସହିତ କେତେ ସନ୍ନିକଟ ଅଟେ କଣ ନୁହେଁ କି? ମାମଲା କଣ ଥିଲା? ଏଠାରେ ମିଖା ଆସୁଛନ୍ତି, ସେମାନେ କହିଲେ ବର୍ତ୍ତମାନ ତୁମେ ତୁମର ଭବିଷ୍ୟତବାଣୀ କୁହ, ଯାଇ ଆକ୍ରମଣ କର, ମାତ୍ର ମୁଁ ଇସ୍ରାଏଲକୁ ମେଷପାଳକ ବିହୀନ ଅରକ୍ଷକ ମେଷ ତୁଲ୍ୟ ଦେଖୁଅଛି। ସମ୍ପୂର୍ଣ୍ଣ ଭାବେ ବିରୋଧାତ୍ମକ। ତେବେ ଆପଣମାନେ ତ ମଣ୍ଡଳୀ ଅଟନ୍ତି, ତାହେଲେ କେଉଁ ଜଣଙ୍କ ଠିକ ଅଟେ? ଉଭୟ ସେମାନେ ଭବିଷ୍ୟତବକ୍ତା ଥିଲେ। ସେମାନଙ୍କ ଭିତରେ ଥିବା ପାର୍ଥକ୍ୟକୁ ଆପଣ କେବଳ ଗୋଟିଏ ମାତ୍ର ଉପାୟରେ ହିଁ କହିପାରିବେ, ତାହା ହେଲା ବାକ୍ୟ ଦ୍ୱାରା ତାହାକୁ ଯାଞ୍ଚ କରନ୍ତୁ। ସେ ପଚାରିଲେ ତୁମେ ତାହା କେମିତି ପାଇଲ? ମିଖା ଉତ୍ତର ଦେଲେ ମୁଁ ପରମେଶ୍ୱରଙ୍କୁ ଏକ ସିଂହାସନରେ ଉପବିଷ୍ଟ ହୋଇଥିବାର ଦେଖିଲି, ପୁଣି କହିଲେ ମୁଁ ତାହାଙ୍କର ଚାରିଆଡ଼େ ସମସ୍ତ ମହାସଭାଙ୍କୁ ବସିଥିବାର ଦେଖିଲି। ତେବେ ମନେ ପକାନ୍ତୁ ସିଦ୍ଦିକି ଏବେ କହିଥିଲେ ଯେ ସେ ମଧ୍ୟ ସେ ସମାନ ଆତ୍ମାରେ ଥାଇ ପରମେଶ୍ୱରଙ୍କୁ ଦେଖିଥିଲେ। ମୁଁ ପରମେଶ୍ୱରଙ୍କୁ ଦେଖିଲି, ସେ ମୋତେ କହିଲେ ଯେ ଲୁହାରୁ ଏହି ଶୃଙ୍ଗମାନ ନିର୍ମାଣ କର, ସେଠାକୁ ଯାଅ ଓ ଆକ୍ରମଣ କରି ସେ ରାଷ୍ଟ୍ରଗୁଡ଼ିକୁ ଏଠାରୁ ତଡ଼ି ବାହାର କରିଦିଅ, କାରଣ ଏହା ଆମମାନଙ୍କର ଅଟେ, ଅନ୍ୟମାନଙ୍କର ଏଥିରେ କୌଣସି ହେଲେ ଅଧିକାର ନାହିଁ। ସେମାନେ ତାହା କରିପାରିଥାନ୍ତେ ଯଦି ସେମାନେ ପରମେଶ୍ୱରଙ୍କ ସହିତ ଠିକ୍ ଭାବରେ ଲାଗି ରହିଥାନ୍ତେ, ସେମାନେ ତାହା ଅଧିକାର କରିନେଇଥାନ୍ତେ, ମାତ୍ର ସେମାନେ ତ ପରମେଶ୍ୱରଙ୍କ ଠାରୁ ଦୂରକୁ ଚାଲିଯାଇଥିଲେ। ଏହି ପ୍ରକାରେ ହିଁ ତ ସେ ସଂସ୍ଥାମାନେ ସେ ମଣ୍ଡଳୀମାନେ ଅଟନ୍ତି। ଏହି ବିଷୟ ସବୁ ପ୍ରତି ସେମାନଙ୍କର ଏକ ଅଧିକାର ରହିଛି, ମାତ୍ର ଆପଣମାନଙ୍କୁ ତ ସେହିସବୁ ବିଷୟରେ ପ୍ରତାରିତ କରାଯାଇଅଛି, କାରଣ ଆପଣମାନେ ପରମେଶ୍ୱରଙ୍କ ବାକ୍ୟ ଓ ପରମେଶ୍ୱରଙ୍କ ଆତ୍ମାଠାରୁ ସେହି ସମୟର ବାକ୍ୟକୁ ସିଦ୍ଧ ସୁପ୍ରମାଣ କରୁଥିବା ଅଭିଷେକ ଠାରୁ ଦୂରକୁ ଚାଲିଗଲେ। ଏହି ବାର୍ତ୍ତାର ମୂଳ ଭାବକୁ ପ୍ରାପ୍ତ କରିବାରେ ବିଫଳ ହୁଅନ୍ତୁ ନାହିଁ। ଧ୍ୟାନ ଦିଅନ୍ତୁ ଯେ ତେବେ କଣ ଘଟିଲା। ସେ କହିଲେ ମୁଁ ପରମେଶ୍ୱରଙ୍କୁ ଦେଖିଲି, ମିଖା ତାହା ଦେଖିଥିଲେ, ସ୍ୱର୍ଗରେ ସିଂହାସନ ଉପବିଷ୍ଟ ହୋଇଥିବାର ଦେଖିଲି, ତାଙ୍କର ମହାସଭା ତାଙ୍କର ଚାରିଆଡ଼େ ଏକତ୍ରିତ ହୋଇଥିଲେ। ସେ ପଚାରିଲେ ଆହାବକୁ ପ୍ରତାରିତ କରିବା ନିମନ୍ତେ ଆମେ କାହାକୁ ପ୍ରେରଣ ହେତୁ ପାଇପାରିବା? ଯେପରିକି ମୋର ସିଦ୍ଧ ସୁପ୍ରମାଣିତ ଭବିଷ୍ୟତ ବକ୍ତା ଏଲିଅଙ୍କ ଦ୍ୱାରା କୁହାଯାଇଥିବା ବାକ୍ୟଗୁଡ଼ିକ ସଫଳ ହେବ, ମୁଁ କହିଥିଲି ଯେ ତାହା ସେହିପରି ଘଟିବ। ଆଉ ଏଲିଅଙ୍କ ଠାରେ ମୋର ବାକ୍ୟ ରହିଥିଲା, ଆଉ ପୃଥିବୀ ଓ ଆକାଶମଣ୍ଡଳ ଲୋପ ହୋଇଯିବ, ମାତ୍ର ମୋର ବାକ୍ୟ ବିଫଳ ହେବ ନାହିଁ। ମୋର ଏଥିରେ କିଛି ଯାଏ ଆସେ ନାହିଁ ଯେ ସେମାନେ କେତେ ଆଧୁନିକ ହୋଇଯାଆନ୍ତି, କିମ୍ବା ସେମାନେ କେତେ ଉତ୍ତମ ହୋଇଯାଆନ୍ତି, ଅବା ସେମାନେ କେତେ ଶିକ୍ଷିତ ହୋଇଯାଆନ୍ତି, କିମ୍ବା ସେମାନେ କେତେ ବଡ଼ ଅଟନ୍ତି। ମୋର ବାକ୍ୟ କଦାପି ବିଫଳ ହେବ ନାହିଁ। ଆଉ ଏଥି ଉତ୍ତାରେ ଏକ ମିଥ୍ୟାବାଦୀ ଆତ୍ମା ନରକରୁ ଉପରକୁ ଉଠି ଆସିଲା, ଆଣ୍ଠୁପାତ କଲା ଓ କହିଲା, ଯଦି ଆପଣ ମୋତେ କେବଳ ଅନୁମତି ଦେବେ ତାହେଲେ ମୁଁ ମୋର ଅଭିଷେକକୁ ସେମାନଙ୍କ ଉପରେ ଦେଇପାରିବି ଓ ସେମାନଙ୍କୁ କୌଣସି ହେଲେ ଚିହ୍ନ ଅବା ଆଶ୍ଚର୍ଯ୍ୟକର୍ମ ସାଧନ କରିବା ନିମନ୍ତେ ପ୍ରବର୍ତ୍ତାଇ ରଖିପାରିବି, ଯେପର୍ଯ୍ୟନ୍ତ କି ମୁଁ ସେମାନଙ୍କୁ ବାକ୍ୟରୁ ଓହରାଇ ରଖିଥିବି। ଏପରିକି ସେ ଏହା ସୁଦ୍ଧା ଜାଣିବେ ନାହିଁ ଯେ ତାହା ଆପଣଙ୍କର ବାକ୍ୟ ଅଟେ, ସେ ଏହାକୁ ଲୋକପ୍ରିୟତା ନିମନ୍ତେ ଅବହେଳା କରିଦେବେ। ଭାଇ, ସମୟ ଅଧିକ ବଦଳି ଯାଇ ନାହିଁ। ଭାଇ ନେଭିଲ, ଏହା ସତ୍ୟ ଅଟେ, ଆପଣମାନେ ମନେ ରଖନ୍ତୁ, ତାହା ସତ୍ୟ ଅଟେ। ମୁଁ ତାହା ଉପରେ ଅଧିଷ୍ଠାନ କରିବି ଓ ତାହାକୁ ଠିକ୍ ସେ ସମାନ ବିଷୟ ସବୁ ସାଧନ କରିବା ପାଇଁ ପ୍ରବର୍ତ୍ତାଇବି ଯାହା ସବୁ କି ଅନ୍ୟମାନେ ସାଧନ କରିଥାନ୍ତି। ମୁଁ ତାହା ଦ୍ୱାରା ଭବିଷ୍ୟତବାଣୀ କରାଇବି ଓ ଏକ ମିଥ୍ୟା କୁହାଇବି। ତା କିପରି ଏକ ମିଥ୍ୟା ହୋଇପାରେ, ଯେହେତୁ ତାହା ବାକ୍ୟର ବିରୁଦ୍ଧରେ ଅଟେ। ଆପଣ ଏହି ଭଣ୍ଡ ବାପ୍ତିସ୍ମ ଗୁଡିକ ମଧ୍ୟରୁ କୌଣସି କି ନିଅନ୍ତୁ, ଭଣ୍ଡ ଅମୁକ ଓ ସମୁକ ଓ ଅମୁକ କିଛି, ମୋର ଏଥିରେ କୌଣସି ଫରକ ପଡେ ନାହିଁ ଯେ ତାହା କେତେ ବାସ୍ତବିକ ପରି ଶୁଭାଯାଉଥାଏ। ସେମାନେ କେତେ ଅଧିକ ନକଲ କରିବାକୁ ଚେଷ୍ଟା କରୁଥାନ୍ତି, ଯଦି ତାହା ଏହି ସମୟର ପରମେଶ୍ୱରଙ୍କ ବାକ୍ୟର ବିରୋଧାତ୍ମକ ଅଟେ ତାହେଲେ ତାହା ଏକ ମିଥ୍ୟା ଅଟେ, ତା ଅବିକଳ ଭାବେ ଯଥାଯଥ ଅଟେ। ଆପଣ କହନ୍ତି ତେବେ ଆମର ତ ତେବେ ଆମେ ଏହା କଲୁ ଓ ଆମେ ଏହା କରୁ ଓ ଆମମାନଙ୍କର ମଣ୍ଡଳୀ ତ ଏହିପରି ଓ ସେହିପରି ଅଟେ। ମୋର ଏଥିରେ କିଛି ଯାଏ ଆସେ ନାହିଁ ଯେ ତାହା କଣ ଅଟେ। ଯଦି ତାହା ଏହି ସମୟର ଲିଖିତ ବାକ୍ୟର ବିରୋଧାତ୍ମକ ଅଟେ ତାହା ଏକ ମିଥ୍ୟା ଅଟେ, ପରମେଶ୍ୱରଙ୍କ ତା ସହିତ କିଛିର ସମ୍ପର୍କ ରହିବ ନାହିଁ, ଏଥିରେ କିଛି ଯାଏ ଆସେ ନାହିଁ। ଯଦିଓ ତାହା କେତେ ନିଷ୍ଠାବାନ, କେତେ ଶିକ୍ଷିତ, କେତେ ତୀକ୍ଷ୍ଣ ବୁଦ୍ଧି, କେତେ ବାସ୍ତବିକ ପରି ଦିଶୁଥାଏ, ତାହା କେତେ ତାର୍କିକ ଭାବେ ଯଥାଯଥ ଦିଶୁଥାଏ, ଯଦି ତାହା ଏହି ସମୟର ବାକ୍ୟର ବିରୋଧାତ୍ମକ ଅଟେ। ଯଦି ସମୟ ଆମର ସାପେକ୍ଷ ହେବ ତାହେଲେ ଆମେ ଅଳ୍ପ କେତେ ମିନିଟରେ ତାକୁ ଗଭୀରତାର ସହ ବିଚାର କରିବା, ଯଦି ଆମେ ନ କରୁ ତେବେ ଆମେ ତାହାକୁ ପୁଣି ଥରେ ଆଜି ରାତ୍ରି ନେବା। ଧ୍ୟାନ ଦିଅନ୍ତୁ ଯେ ସିଦ୍ଦିକିୟ ଜଣେ ନିଷ୍ଠାପର ଉତ୍ତମ ବ୍ୟକ୍ତି ଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ। ଆଉ ସେ କହିଲେ ତେବେ ଅନ୍ୟତ୍ର ଭାବେ ମିଖା ତାହାଙ୍କୁ ସିଧାସଳଖ ତାଙ୍କ ମୁଖରେ ନୁହେଁ, ମାତ୍ର ଅନ୍ୟ ଶବ୍ଦରେ କହିଲେ ତୁମେ ଏକ ମିଥ୍ୟାବାଦୀ ଆତ୍ମାରେ ଅଭିଷିକ୍ତ ଅଟ। କଣ ତାହା ଜଣେ ବିଶପକୁ କହିବା ନିମନ୍ତେ ଏକ ବଡ଼ ବିଷୟ ନୁହେଁ କି? ମାତ୍ର ମିଖା ତାହା କରିଥିଲେ।
ଆଉ ଏହେତୁ ସେହି ବିଶପ୍ ତାଙ୍କ ପାଖକୁ ଗଲେ ଓ କହିଲେ, ତୁମେ ଆଉ କଦାପି ଆମ ସହିତ କୌଣସି ସହଭାଗିତା କରିବ ନାହିଁ। ଆଉ ମିଖାଙ୍କ ଗାଲରେ ଚାପୁଡ଼ା ମାରିଲେ। ସେ କହିଲେ, କଣ ତୁମେ ଜାଣିଛ ଯେ ମୁଁ ଜଣେ ସୁପ୍ରମାଣିତ ବ୍ୟକ୍ତି ଅଟେ। ମୋର ମଣ୍ଡଳୀ ମୋତେ ଏହାର ଏହି ବିଷୟର ମୁଖ୍ୟ କରିଅଛି। ପରମେଶ୍ୱରଙ୍କ ଲୋକମାନଙ୍କର ଲୋକପ୍ରିୟ ଜନମତ ମୋତେ ଏହି ପଦରେ ନିଯୁକ୍ତ କରିଅଛି। ମୋର ସଂଗଠନ ମୋତେ ଏହା କରିଅଛି। ଆଉ ପରମେଶ୍ୱର ଆମମାନଙ୍କୁ ଏହି ଭୂମି ଦେଇଥିଲେ ଆଉ ସେ ଏହା ଇଚ୍ଛା କରନ୍ତି ଯେ ତାହା ଆମମାନଙ୍କ ଅଧିକାରରେ ରହୁ। ଆଉ ମୋ ଠାରେ ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ଅଛି। ସେ ଚାପୁଡ଼ା ମାରିଲେ ଓ କହିଲେ, ସଦାପ୍ରଭୁଙ୍କ ଆତ୍ମା ମୋ ଠାରୁ ବାହାରି ତାହା କେଉଁ ବାଟ ଦେଇ ଗଲେ। ମିଖା ଉତ୍ତର ଦେଲେ, ଏହି ଦିନମାନଙ୍କ ମଧ୍ୟରୁ ଗୋଟିଏ ଦିନ ତୁମେ ତାହା ଜାଣିବାକୁ ପାଇବ, ଯେତେବେଳେ କାଲିଫର୍ଣ୍ଣିଆ ସହର ସମୁଦ୍ର ଭିତରେ ବୁଡ଼ି ଯାଇଥିବ ଓ ଏହିସବୁ ବିଷୟ ଘଟି ଯାଇଥିବ। ବୁଝିଲେ, ତୁମେ ସେହି ଦିନ ଏହାକୁ ଦେଖିବ ଯେ ତାହା କେଉଁ ବାଟ ଦେଇ ଗଲା, ଯେଉଁଦିନ ତୁମେ ସେହି କାରାଗାରର ଭିତରିସ୍ଥ କୋଠରୀରେ ବସିଥିବ। ତେବେ ଆହାବ, ତୁମେ କଣ କରିବାକୁ ଯାଉଅଛ? ସେ କହିଲେ, ମୁଁ ମୋର ଭବିଷ୍ୟବକ୍ତାଙ୍କୁ ବିଶ୍ୱାସ କରେ। କଣ ହୋଇଥାନ୍ତା ଯଦି ସେ କେବଳ ବାକ୍ୟକୁ ଅନୁସନ୍ଧାନ କରିଥାନ୍ତେ? ଦେଖନ୍ତୁ, ସେ ନିଜକୁ ଅଭିଶପ୍ତ ହେଉଥିବାର ଦେଖିବାକୁ ଚାହିଁନଥିଲେ। ମୋତେ ଧ୍ୟାନ ଦେଇ ଶୁଣନ୍ତୁ, ସେ ଆପଣାକୁ ଶ୍ରାପିତ ହେଉଥିବାର ଦେଖିବାକୁ ଚାହିଁନଥିଲେ। କୌଣସି ବି ବ୍ୟକ୍ତି ତାହା ଚାହିଁବେ ନାହିଁ। ଆଉ ମୋର ସାଂଗଠନିକ ମଣ୍ଡଳୀର ଭାଇ, ଏହା ହିଁ ତ ଆପଣଙ୍କ ସହିତ ମାମଲା ଅଟେ। ଆପଣ ଏହା ଭାବିବାକୁ ଚାହାନ୍ତି ଯେ ଆପଣ ଠିକ୍ ଅଟନ୍ତି, ଯେତେବେଳେ କି ଆପଣ ନିଜ ହୃଦୟରେ ଏହା ଜାଣନ୍ତି ଯେ ଯେତେବେଳେ ଆପଣ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅନ୍ତି, ଆପଣ ମିଛ କହୁଅଛନ୍ତି। ଆପଣ ଜାଣନ୍ତି ଯେ ଯେତେବେଳେ ଆପଣ ଭବିଷ୍ୟତ ବକ୍ତା ସେ ବିଷୟକୁ କହୁଥାନ୍ତି ଯାହାକି ଆପଣ କରୁଅଛନ୍ତି ଓ ଆରମ୍ଭିକ ପ୍ରମାଣ ସବୁକୁ ନେଇଥାନ୍ତି ଓ ସେହିପରି ସମସ୍ତ ବିଷୟ ସବୁକୁ ନେଇଥାନ୍ତି, ଆପଣ ଭୁଲ ଅଟନ୍ତି। କିପରି ଭାବରେ ପରଭାଷାରେ କଥା କହିବା ବିଷୟଟି ଆରମ୍ଭିକ ପ୍ରମାଣ ହୋଇପାରେ, ପୁଣି ତାପରେ ଏହି ସମୟରେ ପରମେଶ୍ୱରଙ୍କ ଏକ ପ୍ରତିଜ୍ଞା ବିରୁଦ୍ଧରେ କଥା କହିପାରେ, ଏହା କିପରି ହୋଇପାରେ? ଆପଣ ଅଭିଶାପକୁ ଚାହାନ୍ତି ନାହିଁ, କଣ ଆପଣ ଚାହାନ୍ତି କି? ମାତ୍ର ଏଠାରେ ଏହା ଲେଖା ଅଛି, ତାହା ଏହିପରି ହିଁ ଘଟିବ। ତାହା ହିଁ ପଶୁର ଚିହ୍ନ ଅଟେ। ତାହା ଏତେ ସମାନ ହୋଇ ରହିବ ଯେ ଯଦି ସମ୍ଭବ ହୁଏ ତାହା ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରି ପକାଇବ। ସମସ୍ତ ପ୍ରକାର ଚିହ୍ନ, ସବୁ ପ୍ରକାର ଆଶ୍ଚର୍ଯ୍ୟ କର୍ମ, ଅଭିଷିକ୍ତ ଲୋକ, ଭବିଷ୍ୟତବାଣୀ, ସବୁ ପ୍ରକାର ବିଷୟମାନ ପ୍ରଭୃତି ହେଉଅଛି। ସବୁ ପ୍ରକାର ଚିହ୍ନମାନ, ସମସ୍ତ ପ୍ରକାର ଆଶ୍ଚର୍ଯ୍ୟ କର୍ମମାନ ଆପଣ କିପରି ଭାବରେ ପାର୍ଥକ୍ୟକୁ କହିବାକୁ ଯାଉଅଛନ୍ତି? ଏହି ସମୟର ବାକ୍ୟକୁ ଲକ୍ଷ୍ୟ କରନ୍ତୁ। ଏହିପରି ଭାବରେ ହିଁ ତ ଆପଣ ଗ୍ରହଣ ମୋଷାଙ୍କୁ ଲକ୍ଷ୍ୟ କରନ୍ତୁ, ସେ କିପରି ଭାବରେ ବିଲିୟାମ୍ଙ୍କୁ ତାହା କହିପାରିଥିଲେ। ଏଠାରେ ମିଖାକୁ ଧ୍ୟାନ କରନ୍ତୁ, ଆମେମାନେ କିପରି ଜାଣୁ ଯେ ସେ ଠିକ୍ ଥିଲେ? ସେହି ବାକ୍ୟ ଦ୍ୱାରା ଯାହାକି ତାଙ୍କ ପୂର୍ବରୁ ଥିଲା, ଯାହା ଆହାବ ନିମନ୍ତେ ଭବିଷ୍ୟତବାଣୀ କରିଥିଲା। ଆଉ ଆଜି ଆମମାନଙ୍କ ପୂର୍ବରୁ ଥିବା ସେହି ବାକ୍ୟ ଆଜିର ଦିନ ପାଇଁ ଏ ସଂଗଠନ ଗୁଡ଼ିକୁ ଭବିଷ୍ୟତବାଣୀ କରିଅଛି ଓ ସେମାନଙ୍କ ଉପରେ ଏହି ଅଭିଶାପର ବିଷୟକୁ ଭବିଷ୍ୟତବାଣୀ କରିଅଛି। ଆଉ ସେହି ବିଷୟମାନଙ୍କ ସମ୍ବନ୍ଧରେ ମଧ୍ୟ ଭବିଷ୍ୟତବାଣୀ କରିଅଛି ଯାହାକି ତାଙ୍କର ବାସ୍ତବିକ ଅଭିଷିକ୍ତ ମଣ୍ଡଳୀ ଦ୍ୱାରା ସାଧନ କରାଯିବ, ଯେ ସେ ବାକ୍ୟ ଧାରଣ କରିବ ଓ ଏକ ବାକ୍ୟ କନ୍ୟା ହେବ। ଆଉ ଆମେମାନେ ଏଠାରେ ଅଟୁ, ଯେପରି ତାହା ସେଦିନ ଥିଲା ଠିକ୍ ସେହିପରି ଆଜି ତାହା ଏଠାରେ ଅଟେ। ବାଇବେଲ କୁହେ, ଦୁଇ କିମ୍ବା ତିନି ଜଣ ସାକ୍ଷଙ୍କ ମୁଖରେ ପ୍ରତ୍ୟେକ ବାକ୍ୟ ସ୍ଥିରୀକୃତ ହେଉ। ମୁଁ ବିଲିୟାମ୍ ବିଷୟରେ କହିଲି, ମୁଁ ବିଲିୟାମ୍ ଓ ମୋଷାଙ୍କ ବିଷୟରେ କହିଲି, ଆଉ ବର୍ତ୍ତମାନ ମୁଁ ମିଖା ଓ ସିଦିକୀୟ ବିଷୟରେ କହିଲି। ତେବେ ମୁଁ ଆଉ ଏକ ଉଦାହରଣ ବିଷୟରେ କହିବାକୁ ଯାଉଅଛି, ଯେତେବେଳେ କି ସେଠାରେ ସହସ୍ର ସହସ୍ର ଉଦାହରଣମାନ ରହିଅଛି, ମାତ୍ର ମୁଁ ଆଉ ଗୋଟିଏ ମାତ୍ର କହିବି, ଯେପରିକି ତାହା ତିନୋଟି ସାକ୍ଷ୍ୟ ହୋଇଯାଏ। ମୋ ପାଖରେ ତ ତାହା ସବୁ ଏଠାରେ ଧାଡ଼ିରେ ଲେଖା ହୋଇଛି, ମାତ୍ର ସମୟକୁ ରକ୍ଷା କରିବା ନିମନ୍ତେ ଜିରିମିୟ, ଯିଏକି ଜଣେ ସୁପ୍ରମାଣିତ ମାତ୍ର ପରିତକ୍ତ ପରମେଶ୍ୱରଙ୍କ ଜଣେ ସିଦ୍ଧ ଭବିଷ୍ୟବକ୍ତା ଥିଲେ, ସେମାନେ ଏହି ବ୍ୟକ୍ତିକୁ ଘୃଣା କରିଥିଲେ। ସେମାନେ ତାହାଙ୍କ ଉପରେ କଞ୍ଚା ସଢିଯାଇଥିବା ଫଳ ଫୋପାଡ଼ିଥିଲେ ଓ ପ୍ରଭୃତି ବିଷୟ ସବୁ କରିଥିଲେ। ଆଉ ସେମାନଙ୍କ ଉପରେ ଅଭିଶାପ ଦେଇଥିଲେ, ଆଉ ଯେଉଁ ସବୁ କାର୍ଯ୍ୟ ସେ କରିଥିଲେ ଓ ସେ ନିଜ କଳରେ ଶୋଇଥିଲେ ଓ ପ୍ରଭୃତି ବିଷୟ ସବୁ, ଆଉ ଏହି ଚିହ୍ନମାନ ଦେଇଥିଲେ ଯେ ଇସ୍ରାଏଲ ଭୁଲରେ ଥିଲା। ପ୍ରତ୍ୟେକ ଭବିଷ୍ୟତ ବକ୍ତା, ସତ୍ୟ ଭବିଷ୍ୟତ ବକ୍ତା, ଯିଏକି କେବେ ଏହି ଜଗତକୁ ଆସିଥିଲେ, ମଣ୍ଡଳୀର ସେହି ନାମଧାରୀ ସଂଗଠନ ମାନଙ୍କୁ ଅଭିଶାପ ଦେଇଥିଲେ। ଅପରିବର୍ତ୍ତନୀୟ ପରମେଶ୍ୱରଙ୍କ ଦ୍ୱାରା ତାହା କିପରି ଭାବରେ ବଦଳି କରାଯାଇପାରେ? ପବିତ୍ର ଆତ୍ମା ଏହି ସମୟର ଭବିଷ୍ୟତ ବକ୍ତା ଅଟନ୍ତି। ସେ ନିଜର ବାକ୍ୟକୁ ସୁପ୍ରମାଣ କରିବା ପାଇଁ। ତେବେ ମିଖାଙ୍କ ସମୟରେ କଣ ଘଟିଥିଲା? ଆହାବ ଘାତ କରାଯାଇଥିଲେ, ଆଉ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ କୁକୁରମାନେ ତାର ରକ୍ତ ଚାଟିଥିଲେ। ଏଣୁ ହେ ଭଣ୍ଡ ଶିକ୍ଷକମାନେ, ତୁମେମାନେ ସମସ୍ତେ ପରମେଶ୍ୱର ଏହା କହନ୍ତି ଯେ ତୁମେମାନେ ଯାହା ବୁଣୁଅଛ ଦିନେ ନା ଦିନେ ତୁମେ ତାହା ଅମଳ କରିବ। ତୁମେ ଅନ୍ଧ ଲୋକମାନଙ୍କର ଅନ୍ଧ ନେତାଗଣ, ମୁଁ କ୍ରୋଧ କରୁନାହିଁ, ମୁଁ ତ କେବଳ ତୁମମାନଙ୍କୁ ଏକ ସତ୍ୟ କହୁଅଛି। ଆଉ ମୁଁ ଏହାକୁ କହିନଥାନ୍ତି ଯଦି ଏଠାରେ ଉପରେ ସେ କୋଠରୀରେ ପବିତ୍ର ଆତ୍ମା ଯଦି ମୋତେ ତାହା କହିନଥାନ୍ତେ ଏହାକୁ ସେହିପରି ଭାବରେ କୁହ। କଣ ମୁଁ କେବେ ଆପଣମାନଙ୍କୁ ଏପରି କିଛି ଭୁଲ କଥା କହିଅଛି କି? ମାତ୍ର ଯାହା ପରମେଶ୍ୱର ସତ୍ୟ ସିଦ୍ଧ କରିନାହାନ୍ତି। ମୋର ଭାଇମାନେ, ଏହା ପୂର୍ବରୁ କି ତାହା ଅତି ବିଳମ୍ବ ହୋଇଯାଏ, ନିଦ୍ରାରୁ ଜାଗ୍ରତ ହୋଇଯାଆନ୍ତୁ। ମାତ୍ର ମୋତେ ଏହା କହିବାକୁ ଦିଅନ୍ତୁ, ଗୋଟିଏ କଣ୍ଟକଲତା କିପରି ଭାବରେ ଜାଗ୍ରତ ହୋଇପାରେ ଓ ଏକ ଅଗରା ଗଛ ହୋଇପାରେ, ଯେତେବେଳେ କି ସେ ତାହା ହେବା ନିମନ୍ତେ ପୂର୍ବରୁ ହିଁ ନିରୂପିତ ହୋଇଥିଲା। ମନୋନୀତ ଲୋକ କିପରି ଭାବରେ ତାହା ଦେଖିବାରୁ ବଞ୍ଚିତ ହୋଇପାରେ? ଯେହେତୁ ଆପଣମାନେ ତ ତାହା ଦେଖିବା ନିମନ୍ତେ ମନୋନୀତ ଅଟନ୍ତି, ସେ ସମସ୍ତେ ଯାହାଙ୍କୁ ମୋର ପିତା ମୋତେ ପ୍ରଦାନ କରିଅଛନ୍ତି ସେମାନେ ଆସିବେ। ଯୀଶୁ କହିଲେ, ମାତ୍ର ଏପରି କେହି ସେମାନଙ୍କ ମଧ୍ୟରୁ ଆସିପାରିବେ ନାହିଁ ଯେପର୍ଯ୍ୟନ୍ତ କି ଜଗତ ପତନାବଧି ପୂର୍ବରୁ ସେ ମୋତେ ପ୍ରଦାନ କରିନାହାନ୍ତି। ଯେତେବେଳେ କି ସେମାନଙ୍କର ନାମଗୁଡ଼ିକ ମେଷଶାବକଙ୍କ ଜୀବନ ପୁସ୍ତକରେ ରଖାଯାଇଥିଲା, କୌଣସି ଗୀର୍ଜାଘରର ସଦସ୍ୟମାନଙ୍କର ଏକ ପୁସ୍ତକରେ ନୁହେଁ, ମାତ୍ର ସେହି ପୁସ୍ତକରେ ମେଷଶାବକଙ୍କ ଜୀବନ ପୁସ୍ତକରେ ରଖାଯାଇଥିଲା। ଧ୍ୟାନ ଦିଅନ୍ତୁ, ଜିରିମିଓ ସିଦ୍ଧ ସୁପ୍ରମାଣିତ ଭାବରେ ଲୋକମାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ, ତଥାପି ସେମାନେ ତାହାଙ୍କୁ ଘୃଣା କଲେ, ଆଉ ତେଣୁକରି ସେମାନେ ଗଲେ ଓ ଏକ ଜୁଆଳି ନିର୍ମାଣ କଲେ। ସେ କଲେ ଆଉ ତାହାକୁ ନିଜ ବେକ ଉପରେ ଥୋଇଲେ ଓ ଲୋକମାନଙ୍କ ସମ୍ମୁଖକୁ ଗଲେ। ସେମାନେ କହିଲେ, ଓ ଆମେମାନେ ତ ପରମେଶ୍ୱରଙ୍କ ମହାନ ଲୋକ ଅଟୁ, କାହିଁକି ଆମେ ତ ଇସ୍ରାଏଲ ଅଟୁ, ଆମେମାନେ ଆମମାନଙ୍କର ଆରାଧନାଳୟ ପ୍ରତି ସତ୍ୟନିଷ୍ଠ ଅଟୁ, ଆମେମାନେ ପ୍ରତ୍ୟେକ ରବିବାର ସେବାକୁ ଯାଉ, ଆମେମାନେ ବଳିଦାନ ଗୁଡ଼ିକୁ ଅର୍ପଣ କରୁ, ଆଉ ଆମେ ଆମର ଦେୟ ଗୁଡ଼ିକ ଦେଇଥାଉ। ତେବେ ନବୁଖଦନେସର କିପରି ଭାବରେ ପରମେଶ୍ୱରଙ୍କ ପବିତ୍ର ବସ୍ତୁଗୁଡ଼ିକୁ ନେଇଯାଇପାରେ? ତୁମମାନଙ୍କର ପାପ ସବୁ ତାହା କରିଥିଲା। ପରମେଶ୍ୱର କହିଲେ, ଯଦି ତୁମେ ମୋର ଆଜ୍ଞା ସକାଳ ମାନିବ ତେବେ ମୁଁ ଏହା କରିବି ନାହିଁ। ମାତ୍ର ଯଦି ତୁମେ ତାହା କରିବ ନାହିଁ ତାହେଲେ ଏହା ସବୁ ତୁମ ପ୍ରତି ଘଟିବାକୁ ଯାଉଅଛି। ଏହା ଯଥାର୍ଥ ଅଟେ। ଏବେ ମଧ୍ୟ ତାହା ଠିକ ସେହିପରି ହିଁ ଅଟେ। ତାହାଙ୍କର ଆଜ୍ଞା ସକାଳ ଏହି ସମୟ ନିମନ୍ତେ ତାହାଙ୍କର ପ୍ରତିଜ୍ଞାତ ବାକ୍ୟ ପାଳନ କରନ୍ତୁ। ତେବେ ଧ୍ୟାନ ଦିଅନ୍ତୁ, ତେବେ ଜିରିମିଓ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ପ୍ରମାଣିତ ଭବିଷ୍ୟବକ୍ତା ଥିଲେ, ଯଦ୍ୟପି ସେ ଘୃଣା କରାଯାଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଦିନରେ ଘୃଣା କରାଯାଇଥିଲେ। ସେମାନେ ସେହି ଦିନର ନାମଧାରୀ ସଂସ୍ଥାର ବିରୋଧାତ୍ମକ ଏପରି ଏପରି ବିଚିତ୍ର କାର୍ଯ୍ୟମାନ କରିଥିଲେ ଯେ ପ୍ରତ୍ୟେକ ତାହାଙ୍କୁ, ଏପରିକି ରାଜା ଓ ସମସ୍ତେ ତାହାଙ୍କୁ ଘୃଣା କରିଥିଲେ। ଏଣୁ ସେ ନିଜର ବେକରେ ଏକ ଜୁଆଳି ଥୋଇଲେ ଓ କହିଲେ, ସଦାପ୍ରଭୁ ଏ କଥା କୁହନ୍ତି, ସେମାନେ ସେଠାରେ 70 ବର୍ଷ ଯାଏ ବନ୍ଦିତ୍ୱରେ ରହିବାକୁ ଯାଉଅଛନ୍ତି। ଯେହେତୁ ତାହାଙ୍କ ପାଖରେ ପରମେଶ୍ୱରଙ୍କ ବାକ୍ୟରୁ ପ୍ରାପ୍ତ ଏକ ଜ୍ଞାନ ଥିଲା 70 ବର୍ଷ। ଏଥି ଉତ୍ତାରେ ହନନିୟ, ମୁଁ ଅନୁମାନ କରେ ଯେ ଆପଣ ତାହାକୁ ଏହିପରି ଭାବରେ ଉଚ୍ଚାରଣ କରନ୍ତି, ହନନିୟ, ଯିଏକି ଲୋକମାନଙ୍କ ମଧ୍ୟରେ ଜଣେ ଭବିଷ୍ୟତବକ୍ତା ଥିଲେ। ସେ ଆସିଲେ, ଜିରିମିଓଙ୍କ ବେକରୁ ସେ ଜୁଆଳିକୁ କାଢି ପକାଇଲେ ଓ ତାକୁ ଭାଙ୍ଗିଦେଲେ। ଆଉ କହିବାକୁ ଗଲେ ସେ ଲୋକମାନଙ୍କ ମଧ୍ୟରେ ଜଣେ ବଡ଼ ଲୋକ ପରି ହେଉଥିଲେ। ଦେଖନ୍ତୁ, ଯେତେବେଳେ କି ସେ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧରେ କଥା କହୁଥିଲେ, ଆଉ ସେ କହିଲେ 2 ବର୍ଷ ମଧ୍ୟରେ ସେମାନେ ଫେରିଆସିବେ। ସଦାପ୍ରଭୁ ଏହି କଥା କୁହନ୍ତି। 2 ଅଭିଷିକ୍ତ ଭବିଷ୍ୟତ ବକ୍ତା, ସେମାନଙ୍କ ଭିତରେ ଏତେ ପାର୍ଥକ୍ୟ କେମିତି ଥିଲା? ଜଣଙ୍କ ପାଖରେ ବାକ୍ୟର ଅନୁସାରେ କହିବାର ଥିଲା, ଆଉ ଅନ୍ୟ ଜଣଙ୍କ ପାଖରେ ତାହା ନଥିଲା। ଜିରିମିଓ କହିଲେ, ଆମେନ୍। ସମସ୍ତ ପ୍ରାଚୀନ ବର୍ଗ ଓ ମଣ୍ଡଳୀ ସମଗ୍ର ଇସ୍ରାଏଲର ସମ୍ମୁଖରେ, ଦେଖନ୍ତୁ, ସେୟା ଦେଖାଇବାକୁ ଚାହୁଁଥିଲେ ଯେ ସେ ମଧ୍ୟ ଜିରିମିଓଙ୍କ ସମାନ ବଡ଼ ହୋଇପାରନ୍ତି। ସେ ଯାହା କିଛି ହେଉ, ତୁମେ ଜାଣିଛ ଯେ ସେମାନେ ତୁମକୁ ପସନ୍ଦ କରନ୍ତି ନାହିଁ, ତେବେ ମୁଁ ମଧ୍ୟ ଜଣେ ଭବିଷ୍ୟତ ବକ୍ତା ଅଟେ। ମୁଁ ତୁମଠାରୁ ଅଧିକ ଜଣେ ଭବିଷ୍ୟତ ବକ୍ତା ଅଟେ ଯେତିକି କି ତୁମେ ଅଟ, କାରଣ ତୁମେ ଏକ ମିଥ୍ୟା ବିଷୟକୁ ଭବିଷ୍ୟତବାଣୀ କରୁଅଛ। ତୁମେ ମୋତେ ଏହା କହୁଅଛ ଯେ ପରମେଶ୍ୱରଙ୍କ ଲୋକମାନେ ଏପରି ଏପରି ଅବସ୍ଥାରେ ରହିବାକୁ ଯାଉଅଛନ୍ତି। ଠିକ୍ ତାହା ହିଁ ଅଟେ ଯାହାକି ସେମାନେ ଆଜି କହିଥାନ୍ତି। ମାତ୍ର ତୁମେମାନେ ସେଠାରେ ଠିକ୍ ସେହି ସମାନ ଭାବରେ ଗୋଟିଏ ମଣ୍ଡଳୀ ହୋଇ ରହିଥିବ। ତୁମେମାନେ ତ ଏକ ଅଭିଶାପରେ ଅଭିଶପ୍ତ ଅଟ। ତୁମେ ସମସ୍ତ ମଣ୍ଡଳୀଗଣ, ନାମଧାରୀ ସଂସ୍ଥାଗଣ, ପରମେଶ୍ୱରଙ୍କ ବାକ୍ୟ ପରିବର୍ତ୍ତେ ମନୁଷ୍ୟକୃତ ସେମାନଙ୍କର ପରମ୍ପରାକୁ ଧରି ରହିଅଛ। ତୁମେମାନେ ପରମେଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ଅଟ। ତେବେ ଧ୍ୟାନ ଦିଅନ୍ତୁ, ସେ ଏଠାରେ ଆସନ୍ତି। ହନନୀୟ ପରମେଶ୍ୱରଙ୍କ ଚିହ୍ନ ସ୍ୱରୂପ ଏହି ଜୁଆଳିକୁ ଜିରିମିଓଙ୍କ ବେକରୁ କାଢି ନିଅନ୍ତି ଓ ତାକୁ ଭାଙ୍ଗି ପକାନ୍ତି ଓ କହନ୍ତି, ସଦାପ୍ରଭୁ ଏ କଥା କୁହନ୍ତି, 2 ବର୍ଷ ମଧ୍ୟରେ ସେମାନେ ଫେରିଆସିବେ, କେବଳ ଲୋକଙ୍କୁ ଦେଖାଇ ହେବା ପାଇଁ ଯେ ମୁଁ ଅମୁକ ସମ୍ମୁଖ କିଛି ଅଟେ। ଯେହେତୁ ସେ ସେଠାରେ ଛିଡ଼ା ହୋଇଥିଲେ, ସେ ଜଣେ ସଂସ୍ଥାଗତ ଭବିଷ୍ୟତ ବକ୍ତା ଥିଲେ। ଜିରିମିଓ ତ ଜଣେ ଜଙ୍ଗଲ ପ୍ରେମୀ ବ୍ୟକ୍ତି ଥିଲେ, ଯିଏକି ସ୍ୱତନ୍ତ୍ର ଭାବେ ରହୁଥିଲେ। ସେ ସବୁ ସମୟରେ ସେମାନଙ୍କ ବିରୁଦ୍ଧରେ ମନ୍ଦ ହିଁ ଭବିଷ୍ୟତବାଣୀ କରିଥିଲେ, କାରଣ ସେମାନେ ମନ୍ଦ ଥିଲେ। ଆଉ ଏହି ବ୍ୟକ୍ତି ଜଣକ ସେମାନଙ୍କୁ କହୁଥିଲେ, ଓ ତୁମେମାନେ ସବୁ ଠିକ୍ ଅଛ ଯେପର୍ଯ୍ୟନ୍ତ କି ତୁମେମାନେ ଏଥିରେ ସମ୍ପୃକ୍ତ ଅଟ। ଯେପର୍ଯ୍ୟନ୍ତ ତୁମେମାନେ ଇସ୍ରାଏଲ ଅଟ, ତାହା ହିଁ ସବୁକିଛି ଆବଶ୍ୟକ। ଦେଖନ୍ତୁ, ତୁମେମାନେ, ଆମେ ପରମେଶ୍ୱର ତାହା କରିବାକୁ ଯାଉନାହାନ୍ତି। ମୁଁ ଜାଣେ ଯେ ଏଠାରେ କିଛି ଗୋଟାଏ ଛୋଟ ଘଟଣାଟିଏ ଘଟିଅଛି, ମାତ୍ର ସେଥିରେ ଭୟଭୀତ ହୁଅନ୍ତୁ ନାହିଁ, ଡରି ଯାଆନ୍ତୁ ନାହିଁ। ଓ ଭାଇ, ସେମାନେ ଆଜି ମଧ୍ୟ ରହିଛନ୍ତି, ବ୍ୟାକୁଳ ହୁଅନ୍ତୁ ନାହିଁ, ସବୁକିଛି ଠିକ୍ ଅଛି, ସବୁକିଛି ଆମମାନଙ୍କ ନିୟନ୍ତ୍ରଣରେ ଅଛି, ଆମେମାନେ ମଣ୍ଡଳୀ ଅଟୁ, ଆପଣମାନେ ତାହା ସେପରି ଭାବନ୍ତୁ ନାହିଁ। ହଁ ଆଜ୍ଞା, ଏଣୁ ସେ କହିଲେ, ସବୁକିଛି ଠିକ୍ ଅଛି, ସେମାନେ 2 ବର୍ଷ ମଧ୍ୟରେ ଫେରିଆସିବେ। ଗୋଟିଏ ଛୋଟ ବିଷୟଟିଏ ଘଟିଅଛି, ଏହା କୌଣସି ଅସାଧାରଣ ବିଷୟ ନୁହେଁ, ଆମମାନଙ୍କ ପାଖରେ ତାହା ରହିଆସିଛି। ତେବେ ନବୁଖଦ୍ନେଶ୍ୱର ଠିକ୍ ଏଠାକୁ ଆସୁ, ମାତ୍ର ଆମ ପରମେଶ୍ୱର ଏ ସମସ୍ତ ବିଷୟରେ ତତ୍ତ୍ୱ ନେବେ। ମାତ୍ର ବାକ୍ୟ କହିଥିଲା ଯେ ସେମାନେ ସେଠାରେ 70 ବର୍ଷ ଯାଏ ରହିବେ, ଯେପର୍ଯ୍ୟନ୍ତ କି ସେହି ପିଢ଼ି ଶେଷ ନ ହୋଇଯାଏ। ପୁଣି ଆଉ ଏକ ପିଢ଼ି, 40 ବର୍ଷ ଗୋଟିଏ ପିଢ଼ି ହୁଏ, ଏହା ପ୍ରାୟ 2 ପିଢ଼ି ଅଟେ, ଯେଉଁ ସମୟରେ କି ତୁମେମାନେ ସେଠାରେ ରହିବାକୁ ଯାଉଅଛ। ଆଉ ଜିରିମିଅ ଏହାକୁ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ କହିଥିଲେ। ହନନୀୟ ତା ଭାଙ୍ଗି ପକାଇଲେ। ଜିରିମିଅ କହିଲେ, ଠିକ୍ ଅଛି, ଆମେନ୍। ମାତ୍ର ହନନୀୟ, ଏହା ଆମମାନଙ୍କର ମନେ ଥାଉ ଯେ ଆମେ ଦୁହେଁ ଭବିଷ୍ୟବକ୍ତା ଅଟୁ, ଆମେମାନେ ସେବକଟୁ। ଆଉ ମୋର ଭାଇ, ମୁଁ ତୁମକୁ ଏହା କହୁଅଛି, ଆମମାନଙ୍କର ମନେ ଥାଉ ଯେ ଆମମାନଙ୍କ ପୂର୍ବେ ଭବିଷ୍ୟତ ବକ୍ତା ମାନେ ରହି ଆସିଛନ୍ତି, ଆଉ ସେମାନେ ରାଜ୍ୟ ବିରୁଦ୍ଧରେ ଭବିଷ୍ୟତବାଣୀ କରିଥିଲେ, ଆଉ ସେମାନେ କେତେକ ନିର୍ଦ୍ଦିଷ୍ଟ ବିଷୟ ଗୁଡ଼ିକ ବିରୁଦ୍ଧରେ ଭବିଷ୍ୟତବାଣୀ କରିଥିଲେ। ମାତ୍ର ଏହା ମନେ ରହୁ ଯେତେବେଳେ ବି ଭବିଷ୍ୟତ ବକ୍ତା କିଛି ବିଷୟ କହିଲେ, ତାହାଙ୍କୁ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଏହି ଭବିଷ୍ୟତବାଣୀ କରିବାକୁ ଥିଲା, ଯେପରିକି ମିଖା ଓ ମୂଷା ଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅବଶିଷ୍ଟାଂଶ ସମସ୍ତେ ଥିଲେ। ଏହାକୁ ତ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ହିଁ ହେବାକୁ ଥିଲା। ଯଦି ତାହା ନ ହୁଏ, ତେବେ ମନେ ରଖିଥାନ୍ତୁ ଯେ କଣ ଘଟିଥିଲା। ଏହାପରେ ହନନୀୟ ତାହାର ଧାର୍ମିକ କ୍ରୋଧ ପ୍ରଜ୍ୱଳିତ ହୋଇଉଠିଲା। ମୁଁ ହନନୀୟ ନିଃସନ୍ଦେହ ସଦାପ୍ରଭୁଙ୍କର ଭବିଷ୍ୟବକ୍ତା ଅଟେ, ଆଉ ମୁଁ କୁହେ 2 ବର୍ଷ। ଅନ୍ୟ ଶବ୍ଦରେ କହିବାକୁ ଗଲେ ବାକ୍ୟ କଣ କୁହେ, ମୋର ସେଥିରେ କିଛି ଯାଏସେ ନାହିଁ। ତାହାର ଅଭିଷେକରେ ମୁଁ କୁହେ 2 ବର୍ଷରେ ସେମାନେ ଫେରିଆସିବେ। ଜିରିମିଅ ତାଙ୍କ ସମ୍ମୁଖରୁ ବାହାରିଗଲେ ଓ ବାହାରକୁ ଯାଇ କହିଲେ, ହେ ସଦାପ୍ରଭୁ, ମୋର ସେଥିରେ କିଛି ଯାଏ ଆସେ ନାହିଁ ଯେ ସେ କଣ କହିଲେ। ମୁଁ ତ ଏବେ ସୁଦ୍ଧା ଏହା ବିଶ୍ୱାସ କରେ ଓ ଜାଣେ ଯେ ସେହି ବାକ୍ୟ ହିଁ ଏହା କହିଅଛି। ମୁଁ ତୁମ ପ୍ରତି ସତ୍ୟନିଷ୍ଠ ରହିବି, ମୁଁ ତାଙ୍କ ଦ୍ୱାରା ପ୍ରତାରିତ ହେବି ନାହିଁ। ପରମେଶ୍ୱର କହିଲେ, ଯାଇ ହନନୀୟକୁ କୁହ, ପରବର୍ତ୍ତୀ ଜୁଆଳି ମୁଁ ଲୁହାର ପ୍ରସ୍ତୁତ କରିବି। ଯେହେତୁ ସେ ତାହା ସେହିପରି କଲା, ହନନୀୟକୁ ତାହାକୁ ସେହି ବର୍ଷ ହିଁ ପୃଥିବୀ ପୃଷ୍ଠରୁ ନେଇ ନିଆଗଲା। ଆମମାନଙ୍କ ସମ୍ମୁଖରେ ସେ ଦୁହେଁ ଭବିଷ୍ୟବକ୍ତା ଆମର ଉଦାହରଣ ଅଟନ୍ତି। ଏହି ସମୟରେ ତାହା ସମ୍ବନ୍ଧରେ ଏପରି ଅନେକ କିଛି ବିଷୟ କୁହାଯାଇପାରେ ଓ ଚର୍ଚ୍ଚା କରାଯାଇପାରେ। ମାତ୍ର ଧ୍ୟାନ ଦିଅନ୍ତୁ, ଯୀଶୁ କହିଲେ ଯେ ଏହି ଶେଷ ସମୟରେ ପୁଣି ଥରେ ସେ ଦୁଇଟି ଆତ୍ମା ପୁନର୍ବାର ବାସ୍ତବରେ ଅତ୍ୟଧିକ ସମାନତାରେ ହୋଇଯିବେ। କଣ ଏହା ଠିକ୍ ଅଟେ? ତେବେ ଲକ୍ଷ୍ୟ କରନ୍ତୁ, ପୂର୍ବ ଅପେକ୍ଷା ଏଥର ତା ଅତ୍ୟଧିକ ସମାନତାରେ ହେବ। ଏହା ଶେଷ ସମୟ ଅଟେ। ଓହ ପିଲାମାନେ, ପରମେଶ୍ୱର ଆମମାନଙ୍କ ଉପରେ ଦୟା କରନ୍ତୁ, ଏପରିକି ତାହା ଏତେ ବାସ୍ତବିକ ପରି ହେବ ଯେ ଯଦି ସମ୍ଭବ ହୁଏ ତାହା ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବ। ତେବେ ଆପଣ କିପରି ଚିହ୍ନଟ କରିବେ? ଆମେମାନେ ତାହାକୁ ସେ ଦିନମାନଙ୍କରେ କି ପ୍ରକାରେ କହିଥିଲୁ, ଆପଣ ତାହାକୁ ଆଜି କିପରି କହିବାକୁ ଯାଉଅଛନ୍ତି? ସେ ସମାନ ପ୍ରକାରେ ବାକ୍ୟ ସହିତ ଲାଗି ରହିଥିବାରେ ଯୀଶୁଖ୍ରୀଷ୍ଟ କାଲି ଆଜି ଓ ଚିରକାଳ ସମାନ ଅଟନ୍ତି। ତେବେ ଏହି ସମସ୍ତ ବାର୍ତ୍ତା ଗୁଡ଼ିକୁ ମନୋନିବେଶ କରନ୍ତୁ, ଆଉ ଯେତେବେଳେ ଆପଣ ଟେପ୍କୁ ଶୁଣନ୍ତି, ଏପରି ହୋଇପାରେ ଯେ ଦିନେ ମୁଁ ଏହି ପୃଥିବୀରୁ ଚାଲି ଯାଇଥିବି, ଯେତେବେଳେ କି ଏଠାରେ ପୃଥିବୀ ପୃଷ୍ଠରେ ପ୍ରଭୁଙ୍କର ସହିତ ମୋ କାମ ଶେଷ ହୋଇଯାଇଥିବ। ଆପଣମାନେ ଏହି ଟେପ୍ରେ ଥିବା ବାର୍ତ୍ତାକୁ ଉଲ୍ଲେଖ କରିବେ। ମୋ ରବକୁ ଧ୍ୟାନ ଦେଇ ଶୁଣନ୍ତୁ ଯାହା ମୁଁ ଆପଣମାନଙ୍କୁ କହୁଅଛି। ଯଦି ସେ ମୋତେ ତାହାଙ୍କର ଆଗମନ ପୂର୍ବରୁ ନେଇଯାଆନ୍ତି, ତେବେ କେବଳ ମନେ ରଖିଥାନ୍ତୁ ଯେ ମୁଁ ଆପଣମାନଙ୍କୁ ପ୍ରଭୁଙ୍କର ବାକ୍ୟ ଦ୍ୱାରା ପ୍ରଭୁଙ୍କର ନାମରେ ହିଁ କହିଅଛି। ହଁ, ଧ୍ୟାନ ଦିଅନ୍ତୁ, ସେମାନେ ଏତେ ସନ୍ନିକଟବର୍ତ୍ତୀ ହେବେ ଯେ ଯଦି ସମ୍ଭବ ହୁଏ ତା ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବ। ସେମାନେ ସେ ସମାନ ଆତ୍ମା ଦ୍ୱାରା ସମାନ ଚିହ୍ନମାନ, ସମାନ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରିବେ। କଣ ତା ଠିକ୍ ଅଟେ? ଠିକ୍ ଯେପରିକି ସେହି ମାଓବାଦୀମାନେ ଥିଲେ ଯାହାଙ୍କ ବିଷୟରେ ଆମେ ଏବେ ହିଁ କଥା ହେଉଥିଲୁ, ସେହି ଭବିଷ୍ୟତ ବକ୍ତାମାନେ। ତେବେ ଏହା ମଧ୍ୟ ଲେଖା ଅଛି ଯେ, ତେବେ ଆସନ୍ତୁ, ଯଦି ଆପଣମାନେ ଚାହାନ୍ତି, ଗୋଟିଏ ଉଦାହରଣ ନିମନ୍ତେ ଆମେମାନେ 2 ତିମୋଥି 3 ଯିବା। ଆସନ୍ତୁ, ଆମେମାନେ ଏହାକୁ ନ ଛାଡ଼ୁ, ଆଉ ମୁଁ ଚାହେଁ ନାହିଁ। ମୁଁ ସେଠାରେ ଉପରକୁ ସେ ଘଡ଼ି ପ୍ରତି ଦୃଷ୍ଟିପାତ କଲି, ଆଉ ମୁଁ ଏହାର ଅଧିକାଂଶ ବିଷୟ ସବୁ ଛାଡ଼ିଦେବା ପାଇଁ ଚାହେଁ, ଆଉ ମୁଁ ଭାବୁନାହିଁ ଯେ ଆମେମାନେ ବର୍ତ୍ତମାନ ତାହା ସବୁ ନେବା। ବୁଝିଲେ? ଧ୍ୟାନ ଦିଅନ୍ତୁ, କେବଳ ଯଦି ମୁଁ ଏଠାରେ ଛିଡ଼ା ହୋଇଅଛି ଆଉ ଏପରି ଭାବରେ ଝାଳନାଳ ହେଉଅଛି ଯେପରିକି ମୁଁ ଅଟେ, ଦେଖନ୍ତୁ, ମାତ୍ର ମୁଁ ଆନନ୍ଦିତ ଅଟେ, ଆଉ ମୁଁ ଜାଣେ ଯେ ଏହା ସତ୍ୟ। 2 ତିମୋଥି 3:8 ପାଉଲ ସେହି ବ୍ୟକ୍ତି ଅଟନ୍ତି ଯିଏକି ଏହା କହିଥିଲେ, ଯେଉଁ ସୁସମାଚାର ମୁଁ ତୁମମାନଙ୍କ ନିକଟରେ ପ୍ରଚାର କରିଅଛି, ଯଦି କୌଣସି ଏକ ସ୍ୱର୍ଗଦୂତ ଆସି ତଦ୍ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ସାପଗ୍ରସ୍ତ ହେଉ। ତେବେ ଜଣେ ସ୍ୱର୍ଗଦୂତ ତଳକୁ ଓହ୍ଲାଇ ଆସିବା, ତାହା 2 ଥେସଲୋନିକିୟ। ଓହ, ମୋତେ କ୍ଷମା କରନ୍ତୁ, ତେବେ 2 ତିମୋଥି 3:8 ଧ୍ୟାନ ଦିଅନ୍ତୁ, ତେବେ ପାଉଲଙ୍କୁ ଏଠାରେ କହୁଥିବାର ଲକ୍ଷ୍ୟ କରନ୍ତୁ। ତେବେ ଆସନ୍ତୁ, ଆମେମାନେ ଆରମ୍ଭ କରିବା, ଆସନ୍ତୁ ପ୍ରଥମ ପଦରୁ ଆରମ୍ଭ କରିବା, ଆଉ ବର୍ତ୍ତମାନ ଧ୍ୟାନ ସହକାରେ ଶୁଣନ୍ତୁ। ଆପଣମାନଙ୍କ ପାଖରେ ଯାହାର ବାଇବେଲ ଅଛି ମୋ ସହିତ ପାଠ କରନ୍ତୁ। ଆପଣମାନେ ଯେଉଁମାନଙ୍କ ପାଖରେ ନିଜର ବାଇବେଲ ନାହିଁ, ଧ୍ୟାନ ଦେଇ ଶୁଣନ୍ତୁ। ସେହି କିନ୍ତୁ ଏହା ଜାଣିଥାଅ ଯେ ଶେଷ କାଳରେ, ସେହି ଶେଷ କାଳକୁ ରେଖାଙ୍କିତ କରନ୍ତୁ, ଏହା ହିଁ ସେହି ସମୟ ଅଟେ ଯେତେବେଳେ କି ତାହା ଘଟିବାକୁ ଯାଉଅଛି। ଭୀଷଣ ସମୟ ଉପସ୍ଥିତ ହେବ, ଆମେମାନେ ସେହି ସମୟରେ ଅଛୁ।
କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଙ୍କାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର ହେବେ। ତେବେ ଏହି ସମୂହକୁ ଦେଖନ୍ତୁ, ଯାହାକି ଆଜି ଆମମାନଙ୍କ ପାଖରେ ରହିଅଛି, ତାହା କ୍ଷୟ ପାଇଯାଇଅଛି। ଏପରିକି ରାସ୍ତାରେ ଯାଉଥିବା ପୁରୁଷ, ଯୁବା ପୁରୁଷ, ଜଣେ ସ୍ତ୍ରୀ ଲୋକ ସଦୃଶ ବେଣୀ କରିଥିବା ସହ ତାଙ୍କ ମସ୍ତକରୁ ଲମ୍ବା କେଶ ଛାଡି ରଖିଥାନ୍ତି। ବିକୃତ ସଦୌମୀ। କଣ ଆପଣମାନେ ଏହି ବର୍ଷର ଏହି ମାସର ରିଡର୍ ଡାଇଜେଷ୍ଟ ପତ୍ରିକାରେ ପଢିଲେ, ଯାହା କୁହେ ଆମେରିକୀୟ ଲୋକମାନେ ସେମାନଙ୍କର ଆୟୁର, ମୁଁ ଭାବୁଛି ତାହା ଥିଲା 20-25 ବର୍ଷ ମଧ୍ୟରେ ସେମାନଙ୍କର ମଧ୍ୟ ବୟସ୍କ ଅବସ୍ଥାକୁ ଆସିଯାଆନ୍ତି। ସେମାନଙ୍କର ପତନ ହୋଇଯାଇଅଛି, ସେମାନେ ଭ୍ରଷ୍ଟ ହୋଇଯାଇଅଛନ୍ତି। ବିଜ୍ଞାନ କହେ ଯେ ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ଲୋକ ସେମାନଙ୍କର ପ୍ରାରମ୍ଭିକ 20 ବର୍ଷର ଆୟୁରେ ରହିଥିବା ବେଳେ ମଧ୍ୟ ବୟସ୍କ ଲୋକମାନଙ୍କର ଅବସ୍ଥାକୁ ଆସିଯାଇଥାନ୍ତି। ସେମାନଙ୍କର ଶରୀର ଗୁଡିକ ଏତେ ଭ୍ରଷ୍ଟ ଅଟେ ଓ ମନ୍ଦ ପ୍ରତି ଏତେ ଆସକ୍ତ ଅଟେ। ଓ ଆମେରିକା, ପରମେଶ୍ୱର ତୋ ଉପରେ ଛାୟା କରିବା ପାଇଁ କେତେ ଥର ଇଚ୍ଛା କଲେ, ମାତ୍ର ବର୍ତ୍ତମାନ ତୋର ସମୟ ଉପସ୍ଥିତ ଅଟେ। ତୁ ମନ୍ଦ ବିଷୟରେ ଜଗତର ନେତୃତ୍ୱ କରୁଅଛୁ। ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଏପରିକି ଜଣେର ଅନ୍ୟ ପ୍ରତି ଆଉ ବାସ୍ତବିକ ପ୍ରେମ ନାହିଁ, ପୁରୁଷର ସ୍ତ୍ରୀ ପ୍ରତି, ସ୍ତ୍ରୀର ପୁରୁଷର ପ୍ରତି, ଏପରିକି ପ୍ରାକୃତିକ ସ୍ନେହ ସୁଦ୍ଧା ନାହିଁ। ମନ୍ଦ, କାମୁକତା, ଅମିଳନ ପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ ଓ ଉତ୍ତମ ବିଷୟର ଘୃଣାକାରୀ। ଅନ୍ୟ ଶବ୍ଦରେ କହିବାକୁ ଗଲେ ତୁମେ ପବିତ୍ର ଧର୍ମୋନ୍ମତ୍ତର ସମୂହ। କେହି ଜଣେ ମୋତେ ଅନ୍ୟ ଏକ ଦିନ ଏଠାରେ ଗିରିଜାକୁ ଆସିବା ବିଷୟରେ ପଚାରିଲେ। ସେ କହିଲେ, ସେଠାରେ ଉପରକୁ ଯାଅ ନାହିଁ, ସେଠାରେ ଯାହା ସବୁ ହୁଏ ତାହା କେବଳ ପାଟିତୁଣ୍ଡ କରିବା ଓ ହୋ ହାଲ୍ଲା କରିବା ହୁଏ। ଦେଖନ୍ତୁ ଯେ ସେହି ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ପରମେଶ୍ୱର ପ୍ରିୟ ନ ହୋଇ ବରଂ ବିଳାସ ପ୍ରିୟ ହେବେ। ଆପଣ କୁହନ୍ତି, ଭାଇ ବ୍ରାନାମ ସେମାନେ ସାମ୍ୟବାଦୀ ଅଟନ୍ତି, ପରବର୍ତ୍ତୀ ପଦ କଣ କହେ? ସେମାନେ ଭକ୍ତିର ଭେକ ଧରନ୍ତି, କିନ୍ତୁ କଣ ସେଥିର ଶକ୍ତିକୁ ଅସ୍ୱୀକାର କରନ୍ତି, ସେହି ବାକ୍ୟକୁ, ଯୀଶୁଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି, ଯିଏକି କାଲି, ଆଜି ଓ ଚିରକାଳ ସମାନ ଅଟନ୍ତି, ଯିଏକି ପ୍ରକଟିତ ହୋଇଅଛନ୍ତି, ଯିଏକି ଏହି ଦିନର ପ୍ରତିଜ୍ଞା ଅଟନ୍ତି। ଠିକ ଯେପରିକି ହନନୀୟ କରିଥିଲେ, ଠିକ ଯେପରିକି ସିଦିକୀୟ କରିଥିଲେ, ଠିକ ଯେପରିକି ବିଲିୟମ କରିଥିଲେ, ପୁରାତନ ସମୟରେ ସେ ଅନ୍ୟାନ୍ୟ ଭଣ୍ଡ ମାଓବାଦୀମାନେ କରିଥିଲେ। ସେମାନେ ଭକ୍ତିର ଭେକ ଧରନ୍ତି, ଅଭିଷିକ୍ତ, ବୁଝିଲେ, ଭେକ ଧରନ୍ତି ଅଭିଷିକ୍ତ ବିଧିବଦ୍ଧ ନିରୂପିତ ସେବକଗଣ। ସେମାନେ ଭକ୍ତିର ଭେକ ଧରନ୍ତି, କିନ୍ତୁ ଅସ୍ୱୀକାର କରନ୍ତି ଯେ ସେ ସମାନ ଅଟନ୍ତି କାଲି, ଆଜି ଓ ତାହାଙ୍କର ବାକ୍ୟକୁ ଅସ୍ୱୀକାର କରନ୍ତି। ସେମାନେ ସେଦିନ ଯୀଶୁଙ୍କୁ କିପରି ଭାବରେ ଅସ୍ୱୀକାର କରିଥିଲେ, ସେମାନେ ଯେତେବେଳେ ଯୀଶୁଙ୍କୁ ଅସ୍ୱୀକାର କରିଥିଲେ, ସେମାନେ କାହାକୁ ଅସ୍ୱୀକାର କରିଥିଲେ? ବାକ୍ୟକୁ। ସେମାନେ ଧାର୍ମିକ ଥିଲେ, ସେମାନେ ସେମାନଙ୍କର ବାଇବେଲରୁ ଶିକ୍ଷା ଦେଉଥିଲେ, ମାତ୍ର ସେହି ଦିନର ଉପସ୍ଥିତ ବାକ୍ୟକୁ ଅସ୍ୱୀକାର କରିଥିଲେ। ସେମାନେ ଆଜି କଣ ଅଟନ୍ତି? ସେହି ସମାନ ବିଷୟ, ଅଭିଷିକ୍ତ ଅଟନ୍ତି, ପେଣ୍ଟିକସ୍ ଦିନର ସୁସମାଚାରକୁ ପ୍ରଚାର କରନ୍ତି, ମାତ୍ର ଆଜିର ଦିନର ଉପସ୍ଥିତ ବାକ୍ୟର ପ୍ରତିଜ୍ଞାକୁ ସୁପ୍ରମାଣିତ ହେଉଥିବାର ଅସ୍ୱୀକାର କରନ୍ତି ଯେ ଯୀଶୁଖ୍ରୀଷ୍ଟ କାଲି, ଆଜି ଓ ଚିରକାଳ ସମାନ ଅଟନ୍ତି। କଣ ଆପଣମାନେ ତାହା ଦେଖନ୍ତି? କାରଣ ଏମାନେ ଏପରି ଲୋକ ଅଟନ୍ତି ଯେଉଁମାନେ ଘରେ ଘରେ ପଶି ପାପରେ ଭାରାକ୍ରାନ୍ତ ଓ ବିଭିନ୍ନ କୁଅବିଳାସରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ବଶବର୍ତ୍ତୀ କରନ୍ତି। ଆମର ସିଲାଇର ଆମୋଦ ପ୍ରମୋଦ ଜନକ ମିଳନ ଓ ଆମର ଅମୁକ ଅସମୁଖ କେହି ଜଣେ ଆସି ବାକ୍ୟର ଭୁଲ ଅନୁବାଦ କରିବାକୁ ଚେଷ୍ଟା କରନ୍ତି ଓ ଏହା କୁହନ୍ତି, ଭଉଣୀ, ଆପଣଙ୍କ ନିମନ୍ତେ ଛୋଟ କେଶ ରଖିବା ଠିକ ଅଟେ, ସେ ନିର୍ବୋଧ ବ୍ୟକ୍ତିର କଥା ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ, ବୁଝିଲେ, କିଏ ବା ଯଦି ଆପଣ ଏହା ପରିଧାନ କରନ୍ତି, ଏହା ତାହା ନୁହେଁ, ଏହା ତ ମନୁଷ୍ୟର ହୃଦୟ ଭିତରୁ ଯାହା ନିର୍ଗତ ହୁଏ ତାହାକୁ ଅପରିଷ୍କାର କରିଥାଏ, ବୁଝିଲେ। ଆଉ କଣ ଆପଣ ଏହା ଅନୁଭବ କରନ୍ତି ଯେ ଆପଣ ଗୋଟିଏ ମନ୍ଦ, କୁଅବିଳାସୀ ଓ ଅଶୁଚି ଆତ୍ମାରେ ଅଭିଷିକ୍ତ ଅଟନ୍ତି? ସାବଧାନ ହୁଅନ୍ତୁ, ଆପଣ ଛୋଟ କେଶ ରଖି ଗାୟନ ମଣ୍ଡଳୀରେ ଗୀତ ଗାଉଥାଇ ପାରନ୍ତି, ମାତ୍ର ଆପଣଙ୍କ ଠାରେ ତ ଏକ ମନ୍ଦ ଆତ୍ମା ଅଛି, ତାହା ବାକ୍ୟର ବିରୁଦ୍ଧରେ ଅଟେ, ତାହା ଠିକ ଅଟେ, ତାହା ହିଁ ଅଟେ ଯାହାକି ବାଇବେଲ ବ୍ୟକ୍ତ କରେ। ଆଉ ଆପଣ କୁହନ୍ତି, ତେବେ ମୁଁ ଛୋଟ ଛୋଟ ପାଇଜାମା ପିନ୍ଧେ, ଏହା ମୋତେ ଦୋଷୀ କରେ ନାହିଁ। ଯେ କେହି ଯଦି ଜଣେ ସ୍ତ୍ରୀ ଲୋକ ଏପରି ଏକ ବସ୍ତ୍ର ପରିଧାନ କରେ ଯାହାକି ଜଣେ ପୁରୁଷ ନିମନ୍ତେ ଉଦ୍ଦିଷ୍ଟ ଅଟେ, ତେବେ ପରମେଶ୍ୱରଙ୍କ ଦୃଷ୍ଟିରେ ତାହା ଏକ ଘୃଣାର ବିଷୟ ଅଟେ। ସେହି ଅପରିବର୍ତ୍ତନୀୟ ପରମେଶ୍ୱର ତାହା କହିଥିଲେ। ଓ ଅନେକ ବିଷୟମାନ ଅଛି, ଆମେମାନେ ତାହା ସବୁ କିପରି ଦେଖିପାରିବା? ଆମମାନଙ୍କର ସମୟ ଶେଷ ହୋଇଯିବ, ମାତ୍ର ଆପଣ ଏହା ଜାଣିବା ହେତୁ ଯଥେଷ୍ଟ ଜ୍ଞାନଯୁକ୍ତ ଅଟନ୍ତି ଯେ କଣ ଠିକ ଓ କଣ ଭୁଲ ଅଟେ। ଆଉ ମୁଁ ତାହାକୁ ଆପଣମାନଙ୍କ ସମ୍ମୁଖରେ କିପରି ଭାବରେ ଉପସ୍ଥାପିତ କରିପାରେ, ମୁଁ ତାହା କିପରି କରିପାରେ? ଆପଣ କହିବେ, ତେବେ ଆପଣ କେଉଁ ବିଷୟ ନେଇ ଏତେ ପାଟିତୁଣ୍ଡ କରୁଅଛନ୍ତି? ମୁଁ ଆପଣଙ୍କ ବିରୁଦ୍ଧରେ ଜଣେ ସାକ୍ଷୀ ଅଟେ। ପୁଣି ସେ ଏକ ଦିନେ ବିଚାରର ଦିନରେ ଆପଣ ଲୁଚିବା ପାଇଁ କୌଣସିଟିଏ ସୁଦ୍ଧା ପାଇବେ ନାହିଁ। ମିଖା ତାହାକୁ କିପରି ଭାବରେ କ୍ଷାନ୍ତ କରାଇ ପାରିଥାନ୍ତେ? କିପରି ଭାବରେ ମୂଷା ଉଚ୍ଚସ୍ୱରରେ ଚିତ୍କାର କରି
ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିପାରିଥାନ୍ତି। ଆଉ ଜିଓସିଓ ଅନ୍ୟାନ୍ୟ ସମସ୍ତେ କିପରି ଭାବରେ ଲୋକମାନଙ୍କ ଗହଣକୁ ଦୌଡ଼ି ଯାଇଥିଲେ ଆଉ ଏପରିକି ଲେବିଓ କିପରି ତାହାର ଖଡ଼ଗ ବାହାର କରି ସେମାନଙ୍କୁ ବଧ କରିଥିଲେ, ତଥାପି ସେମାନେ ସେ ସମାନ ଭାବରେ ଅଗ୍ରସର ହୋଇ ଚାଲିଥିଲେ। ଏହା ତ ଭବିଷ୍ୟତବାଣୀ କରାଯାଇଅଛି ଯେ ସେମାନେ ତାହା କରିବାକୁ ଯାଉଛନ୍ତି, ଆଉ ସେମାନେ ତାହା କରିବାକୁ ଯାଉଅଛନ୍ତି, କାରଣ ଏହା ସଦାପ୍ରଭୁ ଏହି କୁହନ୍ତି ବାକ୍ୟ ଅଟେ ଯେ ସେମାନେ ତାହା କରିବାକୁ ଯାଉଅଛନ୍ତି। କଣ ଆପଣମାନେ ଭାବୁଛନ୍ତି ଯେ ସେହି ନାମଧାରୀ ସଂଗଠନ ଗୁଡିକ କେବେ ଭାଙ୍ଗିଯିବ? ସେମାନଙ୍କର ନାମଧାରୀ ସଂସ୍ଥା କଦାଚିତ ବାକ୍ୟ ନିକଟକୁ ଫେରି ଆସିବ? ଏହା ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ଅଟେ, ସେମାନେ ଫେରି ଆସିବେ ନାହିଁ। କଣ ସେମାନେ ଖ୍ରୀଷ୍ଟାରୀ ମଧ୍ୟକୁ ଚାଲିଯିବେ କି? ଅବିକଳ ଭାବରେ ଏହା ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ଅଟେ, ସେମାନେ ଚାଲିଯିବେ। ତାହେଲେ ଆପଣଙ୍କର କହିବାର କଣ ପ୍ରୟୋଜନ ଅଟେ? ମୋତେ ତ ଏକ ସାକ୍ଷୀ ହେବାକୁ ଅଛି ଓ ଆପଣମାନଙ୍କୁ ମଧ୍ୟ ହେବାକୁ ଅଛି, ସମସ୍ତ ବିଶ୍ୱାସୀମାନଙ୍କୁ ହେବାକୁ ଅଛି। ଧ୍ୟାନ ଦିଅନ୍ତୁ, ବିଭିନ୍ନ କୁଅଭିଳାଶରେ ଚାଳିତ ନିର୍ବୋଧ ସ୍ତ୍ରୀମାନେ, ତେବେ ଅନ୍ୟାନ୍ୟ ସମସ୍ତ ସ୍ତ୍ରୀମାନେ ସେହି ବିଷୟ କରନ୍ତି ଭଣ୍ଡ ଭାଓବାଦୀମାନ। ତେବେ ଶୁଣନ୍ତୁ, ମୁଁ ସେମାନଙ୍କ ବିଷୟରେ କହୁଅଛି। ତେବେ ଏହି ଶେଷ ଦିନରେ ସେମାନେ କଣ କରିବେ? ବିଭିନ୍ନ କୁଅଭିଳାଶରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି। ତେବେ ମୁଁ ଜାଣେ ଯେ ଅନ୍ୟାନ୍ୟ ସେହି ସମସ୍ତ ସ୍ତ୍ରୀ ଲୋକମାନେ, ଠିକ ଅଛି, ଆପଣ କରନ୍ତୁ। କାଲିଫର୍ଣ୍ଣିଆ ସହରରେ ଏଠାରେ ଏହି ବଡ ଘଟଣା ଘଟିବା ପୂର୍ବରୁ ମୁଁ ଆପଣମାନଙ୍କୁ କଣ କହିଥିଲି, ଲସ୍ ଏଞ୍ଜେଲିସ୍ ସହରରେ ଥିବା ଆପଣ ଲୋକମାନେ, ପ୍ରତ୍ୟେକ ବର୍ଷ ଯେତେବେଳେ ମୁଁ ଏଠାକୁ ଫେରି ଆସିଥାଏ, ପୂର୍ବ ବର୍ଷ ଅପେକ୍ଷା ଅଧିକ ସଂଖ୍ୟକ ଛୋଟ କେଶ ବିନ୍ୟାସ କରୁଥିବା ସ୍ତ୍ରୀ ଲୋକମାନେ ରହିଥାନ୍ତି ଓ ଅଧିକ ସଂଖ୍ୟାରେ ମାଇଚିଆ ଲୋକମାନେ ରହିଥାନ୍ତି ଏବଂ ଅଧିକ ସଂଖ୍ୟାରେ ପ୍ରଚାରକମାନେ ନାମଧାରୀ ସଂସ୍ଥାକୁ ଯାଇଥାନ୍ତି। ଆପଣମାନେ କ୍ଷମା ରହିତ ନୁହନ୍ତି। ଯଦି ଏହି ମହତ୍ କର୍ମମାନ ସଦମ ଓ ଅମରାରେ କରାଯାଇଥାନ୍ତା, ଯାହାକି ତୁମମାନଙ୍କ ମଧ୍ୟରେ କରାଯାଉଅଛି, ତାହେଲେ ସେ ଆଜି ମଧ୍ୟ ତିଷ୍ଠି ରହିଥାନ୍ତା। ହେ କାଫର୍ନାହୁମ୍, ତୁ ଯେ ନିଜକୁ ଦୂତମାନଙ୍କ ନଗରୀ ଲସ୍ ଏଞ୍ଜେଲିସ୍ ବୋଲି କୁହାଉଅଛୁ, ଦେଖନ୍ତୁ କଣ ଘଟୁଅଛି। ସେ ତ ସମୁଦ୍ର ପାଦଦେଶକୁ ଠିକ୍ ବୁଡ଼ିବାକୁ ଯାଉଅଛି। କେବେ? ମୁଁ ଜାଣେ ନାହିଁ ଯେ ତାହା କେବେ ବୁଡ଼ିବାକୁ ଯାଉଅଛି, ମାତ୍ର ତାହା ଯାଉଅଛି। ହେ ଯୁବା ଲୋକମାନେ, ତୁମେ ଯଦି ମୁଁ ମୋ କାଳରେ ତାହା ଦେଖେ ନାହିଁ, ତେବେ ତୁମେମାନେ ଲକ୍ଷ୍ୟ କରିବ, ତାହାର ଶେଷ ଦଶା ସୁନିଶ୍ଚିତ ଅଟେ। ସର୍ବଦା ଶିକ୍ଷା କରୁଥିଲେ, ସତ୍ୟ ଜାଣିବା ପାଇଁ କଦାପି ସମର୍ଥ ହୁଅନ୍ତି ନାହିଁ। ତେବେ ଏଠାରେ ସେହି ଆଘାତ ବିଷୟ ଅଟେ, ଏଠାରେ ସେହି ଆଘାତ ଜନିତ ବିଷୟ ଅଟେ। ଏହାକୁ ଧ୍ୟାନ ଦେଇ ଶୁଣନ୍ତୁ। ଆଉ ଯେପରି ଜନ୍ନିସ ଜମ୍ବ୍ରିସ୍ ମୂଷାଙ୍କର ପ୍ରତିରୋଧ କରିଥିଲେ, ସେହିପରି ଏହି ପୁରୁଷମାନେ ମଧ୍ୟ ସତ୍ୟର ପ୍ରତିରୋଧ କରନ୍ତି। ଏମାନେ ଭ୍ରଷ୍ଟମନା ହୋଇ ବିଶ୍ୱାସ ସମ୍ବନ୍ଧରେ ପ୍ରମାଣ ସିଦ୍ଧ ନୁହନ୍ତି, ଯାହାକି ଏକାଥରକେ ସାଧୁମାନଙ୍କୁ ପ୍ରଦତ୍ତ ହୋଇଥିଲା। ନିଶ୍ଚିତରେ ବିଶ୍ୱାସ ସମ୍ବନ୍ଧରେ, ଆଉ ସେ ପିତୃପୁରୁଷଙ୍କର ବିଶ୍ୱାସକୁ ନତୁବା ସନ୍ତାନମାନଙ୍କର ବିଶ୍ୱାସକୁ ପିତୃପୁରୁଷଙ୍କ ଆଡ଼କୁ ଫେରାଇବେ। ବିଶ୍ୱାସ ସମ୍ବନ୍ଧରେ ପ୍ରମାଣ ସିଦ୍ଧ ନୁହନ୍ତି। ଓହ, କଣ ଆପଣ ଜାଣନ୍ତି ଯେ ପ୍ରମାଣ ସିଦ୍ଧ ନ ହେବାର ଅର୍ଥ କଣ ଅଟେ? ଯଦି ଆପଣଙ୍କ ପାଖରେ ସ୍କୋପଫିଲ୍ଡ ବାଇବେଲ ଅଛି, ତେବେ ସେଥିରେ ସେଠାରେ ଏକ ଅକ୍ଷର ଏଚ୍ ଉଲ୍ଲିଖିତ ଅଛି। ନିର୍ଦ୍ଦେଶକ୍ରମେ ସେଠାରେ ତାର ଅର୍ଥ ଲେଖା ଅଛି, ଧର୍ମ ପରିତ୍ୟାଗ କରିବା। ଜଣେ ଧର୍ମ ପରିତ୍ୟାଗକାରୀ, ଏହା ହିଁ ତାର ଅର୍ଥ ଅଟେ। ତେବେ କେବଳ ଗୋଟିଏ ମିନିଟ୍ ରୁହନ୍ତୁ, ମୁଁ ଏଠାରେ କିଛି ବିଷୟ ଦେଖିବାକୁ ଚାହେଁ। ମୁଁ ଭାବୁଛି ଯେ ମୁଁ ତାହାକୁ ଠିକ୍ ଏଠାରେ ଲେଖିଥିଲି। ମୁଁ ଏଥିରେ ସୁନିଶ୍ଚିତ ନୁହେଁ, ମାତ୍ର ମୁଁ ତାହାକୁ କହିବା ପାଇଁ ଚାହେଁ। ତେଣୁ ତାହାକୁ କହିବା ପୂର୍ବରୁ ମୁଁ ଦେଖିବାକୁ ଚାହେଁ। ତେବେ କେବଳ ଗୋଟିଏ ମିନିଟ୍ ରୁହନ୍ତୁ। ସତ୍ୟ ସମ୍ବନ୍ଧରେ, ସେ ବିଶ୍ୱାସ ସମ୍ବନ୍ଧରେ ପ୍ରମାଣ ସିଦ୍ଧ ନୁହନ୍ତି। ସେହି ବିଶ୍ୱାସ, କେବଳ ଗୋଟିଏ ମାତ୍ର ହିଁ ବିଶ୍ୱାସ ଅଛି, ଏହା ଠିକ ଅଟେ। ବିଶ୍ୱାସ ସମ୍ବନ୍ଧରେ ପ୍ରମାଣ ସିଦ୍ଧ ନୁହନ୍ତି। ତେବେ ମୁଁ ଲୁକ 18 ପାଠ କରିବାକୁ ଚାହେଁ। କେବଳ ଗୋଟିଏ ମିନିଟ୍ ରୁହନ୍ତୁ, ଆପଣଙ୍କୁ କରିବାର କୌଣସି ଦରକାର ନାହିଁ, ଆପଣ ତା ଲେଖି ନେଇପାରନ୍ତି, ଆପଣଙ୍କୁ ତା ପାଠ କରିବାର ଦରକାର ନାହିଁ। କ୍ଲାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏ ବିଷୟରେ ସେ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ। ସେ ପରମେଶ୍ୱରଙ୍କୁ ଭୟ କରୁନଥିଲେ କି ମନୁଷ୍ୟକୁ ମାନୁନଥିଲେ। ସେହି ନଗରରେ ଜଣେ ବିଧବା ଥିଲା। ସେ ଥରକୁ ଥର ତାଙ୍କ ନିକଟକୁ ଯାଇ କହୁଥିଲା, ମୋର ବିବାଦୀ ଅନ୍ୟାୟର ପ୍ରତିକାର କରନ୍ତୁ। ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସମ୍ମତ ହେଉନଥିଲେ, କିନ୍ତୁ ପରେ ମନେ ମନେ କହିଲେ, ଯଦ୍ୟପି ମୁଁ ପରମେଶ୍ୱରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ, ତଥାପି ବିଧବାଟା ମୋତେ କଷ୍ଟ ଦେଉଥିବାରୁ ମୁଁ ତା ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବି, ନହେଲେ ସେ ସବୁବେଳେ ଆସି ମୋତେ ବ୍ୟତିବ୍ୟସ୍ତ କରୁଥିବ। ସେଥିରେ ପ୍ରଭୁ କହିଲେ, ଏହି ଅଧାର୍ମିକ ବିଚାରକର୍ତ୍ତା କଣ କହୁଅଛନ୍ତି ତାହା ଶୁଣ। ତେବେ ପରମେଶ୍ୱରଙ୍କ ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାନ୍ତି, ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି? ମୁଁ ତୁମମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ, ତଥାପି ମନୁଷ୍ୟ ପୁତ୍ର ଆସି ପୃଥିବୀରେ କଣ ବିଶ୍ୱାସ ଦେଖିବେ? ତେବେ ଏହା ହିଁ ପ୍ରଶ୍ନ ଅଟେ, ଏହା ହିଁ ଅଟେ ଯେଉଁଠାକୁ ମୁଁ ଯିବାକୁ ଚାହୁଁଥିଲି। ପ୍ରକାଶିତ ବାକ୍ୟ ଦଶରେ ଆମେମାନେ ଅଳ୍ପ କେତେକ ମିନିଟରେ ତାହା ନିକଟକୁ ଯିବା। ଅନ୍ୟ ଏକ ଶାସ୍ତ୍ରାଂଶର ପଦକୁ ଯିବା। ଦେଖନ୍ତୁ, ସେ କହିଲେ, ସପ୍ତମ ଦୂତର ବାକ୍ୟ ଘୋଷଣା କରିବା ଦିନମାନଙ୍କରେ ପରମେଶ୍ୱରଙ୍କ ନିଗୁଢ ସଂକଳ୍ପ ସଫଳ ହେବା ଉଚିତ ଅଟେ। ଏଠାରେ ସେହି ପ୍ରଶ୍ନଟି ଏହା ଯେ, ଯଦି ଆପଣ ଏହି ସମୟରେ ସେହି ବାକ୍ୟକୁ ବିଚାର କରି ତାର ଅନୁବର୍ତ୍ତୀ ହୁଅନ୍ତି, ତାହେଲେ କଣ ତାହା ସଫଳ ହୋଇଯିବ? କଣ ମୁଁ ସେ ବିଶ୍ୱାସକୁ ପାଇବି? କଣ ଏହି ସମୟରେ ମଲାଖି ଚାର ସଫଳ ହେବ? ସନ୍ତାନଗଣର ବିଶ୍ୱାସକୁ ସେହି ମୂଳ ପିତୃପୁରୁଷଙ୍କର ବିଶ୍ୱାସ ପ୍ରତି ସେହି ବାକ୍ୟ ଆଡ଼କୁ ପୁନଃସ୍ଥାପିତ କରିବ। ବୁଝିଲେ, ପ୍ରମାଣ ସିଦ୍ଧ ନୁହନ୍ତି, ଯେପରିକି ଜନ୍ନିସ ଓ ଜମ୍ବ୍ରିସ ଯେଉଁମାନେ କି ପ୍ରତିରୋଧ କରିଥିଲେ। ତେବେ ଦ୍ୱିତୀୟ ତିମୋଥି 3:8 ମଧ୍ୟ ଶୁଣନ୍ତୁ, ଯେପରିକି ଜନ୍ନି ମୋଷାଙ୍କର ପ୍ରତିରୋଧ କରିଥିଲେ, ଠିକ ସେହି ପ୍ରକାରେ ଏହି ଶେଷ ଦିନମାନଙ୍କରେ ବିଶ୍ୱାସରେ ପ୍ରମାଣ ସିଦ୍ଧ ନଥିବା ଏହି ସମାନ ବ୍ୟକ୍ତିମାନେ ଆସିବେ। ତେବେ ଏଠାରେ ଦେଖନ୍ତୁ, ଯେଉଁଠାରେ କି ଏହା କୁହେ, ଭକ୍ତିର ଭେକ ଧରିଥିବା ଅଭିଷିକ୍ତ ଗଣ। ତେବେ ଆସନ୍ତୁ, ଆମେ କେବଳ ଆପଣମାନେ ଘରକୁ ଯାଆନ୍ତୁ ଓ ଯେତେବେଳେ ଘରକୁ ଯିବେ ଏହାକୁ ପାଠ କରନ୍ତୁ, ଯେପରିକି ମୁଁ ଏହାକୁ ଯଦି ପାରେ ତେବେ ଏହି ସକାଳରେ ଶେଷ କରିପାରେ। ସମ୍ବନ୍ଧରେ ପ୍ରମାଣ ସିଦ୍ଧ ନୁହନ୍ତି, ଜୀବନଯାପନ କରିବାରେ ପ୍ରମାଣ ସିଦ୍ଧ ନଥିବା ବ୍ୟକ୍ତି ନୁହନ୍ତି। ସେମାନେ ତ ଖୁବ୍ ଉତ୍ତମ ସଭ୍ୟ ଶିଷ୍ଟ ଲୋକମାନେ ଥିଲେ। ତେବେ ଧ୍ୟାନ ଦିଅନ୍ତୁ, ଯେତେବେଳେ ମୂଷା ମିସରକୁ ଗଲେ, ସଦାପ୍ରଭୁ ଏ କଥା କୁହନ୍ତି ଏକ ବାକ୍ୟ ସହିତରେ ଓ ସୁପ୍ରମାଣିତ ହୋଇଥିଲେ, ଆଉ ଇସ୍ରାଏଲକୁ ଆହ୍ୱାନ କଲେ, ଯେ ଇସ୍ରାଏଲ କି ଏକ ଜାତି ସ୍ୱରୂପେ ଥିଲା, ଏକ ମଣ୍ଡଳୀ ସ୍ୱରୂପେ ନୁହେଁ। ଇସ୍ରାଏଲ ତ ଏକ ଜାତି ଥିଲା, ସେମାନେ କଦାପି ଏକ ମଣ୍ଡଳୀ ନଥିଲେ, କାରଣ ସେହି ମଣ୍ଡଳୀ ଶବ୍ଦର ଅର୍ଥ ହେଲା ଆହୁତ ଲୋକମାନେ, ସେମାନେ ପରମେଶ୍ୱରଙ୍କ ଲୋକ ଥିଲେ। ତାପରେ ଯେତେବେଳେ ସେମାନେ ବାକ୍ୟର ଅଧୀନରେ ଅଭିଷିକ୍ତ ହେଲେ ଓ ଆହୁତ ହେଲେ, ସେତେବେଳେ ସେମାନେ ପରମେଶ୍ୱରଙ୍କ ମଣ୍ଡଳୀ ହେଲେ, ଆଉ ତାପରେ ପଶ୍ଚାତଗାମୀ ହେଲେ, କାରଣ ସେମାନେ ପରମେଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କଲେ ନାହିଁ ଓ ଜଣେ ଭଣ୍ଡ ଭାଓବାଦୀର କଥା ଶୁଣିଥିଲେ। ମୁଁ ଆଶା କରେ ଯେ ତା ଆପଣଙ୍କ ଭିତରେ ମଜିଯାଏ। ଇସ୍ରାଏଲ ପରମେଶ୍ୱରଙ୍କ ପ୍ରଜା ହୋଇଥିବା ହେତୁରୁ ପରମେଶ୍ୱରଙ୍କ ହସ୍ତ ତଳେ ବାକ୍ୟରେ ଅଭିଷିକ୍ତ ହୋଇ ପରମେଶ୍ୱରଙ୍କ ସାମର୍ଥ୍ୟ ସହିତ ବାହାରି ଆସିଥିଲେ। ସେମାନେ ପରମେଶ୍ୱରଙ୍କ ଚିହ୍ନ ସକଳ ଓ ଆଶ୍ଚର୍ଯ୍ୟ କର୍ମ ସକଳ ଦେଖିଥିଲେ। ଆଉ ସେତେବେଳେ ଯେତେବେଳେ କି ପରମେଶ୍ୱର ସେମାନଙ୍କ ସହିତ ଗମନାଗମନ କରୁଥିଲେ, ଜଣେ ଭଣ୍ଡ ଭାଓବାଦୀ ଆସିଲେ, ଯିଏକି ଅଭିଷିକ୍ତ ଥିଲେ ଓ ସେମାନଙ୍କୁ ପରମେଶ୍ୱରଙ୍କ ମୂଳ ବାକ୍ୟ ଯାହା ସେମାନେ ଶୁଣିଥିଲେ ତାର ବିରୁଦ୍ଧରେ ଏପରି କିଛି ଶିକ୍ଷା ଦେଲେ। ଆଉ ତାପରେ କେବଳ 3 ଲୋକଙ୍କ ବ୍ୟତୀତ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ପ୍ରାନ୍ତରରେ ବିନଷ୍ଟ ହୋଇଯାଇଥିଲେ। ତେବେ ଏହାକୁ ଧରନ୍ତୁ, ଯେପରିକି ଏହା ନୋହଙ୍କ ଦିନରେ ହୋଇଥିଲା, ଯେତେବେଳେ କି କେବଳ 8 ପ୍ରାଣ ମାତ୍ର ଜଳ ଦ୍ୱାରା ରକ୍ଷାପ୍ରାପ୍ତ ହୋଇଥିଲେ, ଠିକ ସେହିପରି ମନୁଷ୍ୟ ପୁତ୍ରଙ୍କ ଆଗମନ ସମୟରେ ତାହା ହେବ। ଯେପରିକି ଲୋଟଙ୍କ ଦିନରେ ହୋଇଥିଲା, ଯେଉଁଠାରେ କି 3 ଜଣ କେବଳ ସଦମରୁ ବାହାରି ଆସିଥିଲେ, ଠିକ ସେହି ପ୍ରକାରେ ଏହା ସେତେବେଳେ ମନୁଷ୍ୟ ପୁତ୍ର ପ୍ରକଟିତ ହେବା ସମୟରେ ହେବ। ମୁଁ ତ କେବଳ ପ୍ରଭୁଙ୍କର ବାକ୍ୟ ଶାସ୍ତ୍ର ଉଲ୍ଲେଖିତ କରୁଅଛି, ଯାହାକି ଆକାଶ ଓ ପୃଥିବୀ ଲୋପ ପାଇଯିବ। ଏହା ତ ଅତି ଅଳ୍ପ ଏକ ଲଘୁ ସଂଖ୍ୟାରେ ହେବେ। ଏଠାରେ ଧ୍ୟାନ ଦିଅନ୍ତୁ, ମୂଷା ହାରଣ ପାଖକୁ ଯାଆନ୍ତି। ମୂଷାଙ୍କୁ ଈଶ୍ୱର ହେବାକୁ ଥିଲା, ପରମେଶ୍ୱର ତାଙ୍କୁ ଈଶ୍ୱର ହେବା ପାଇଁ କହିଥିଲେ, ଯଥା ତୁମେ ଈଶ୍ୱର ହେବ ଆଉ ତୁମର ଭାଇ ହାରଣ ତୁମର ଭବିଷ୍ୟତ ବକ୍ତା ହେବ। ଯଦି ତୁମେ ଭଲ ଭାବରେ କଥା କହି ନ ପାର, ତେବେ ତୁମେ ତାର ମୁଖରେ ଶବ୍ଦ ଗୁଡିକୁ ଦେଇଦେବ। ପରମେଶ୍ୱର ପଚାରିଲେ, ତେବେ ମନୁଷ୍ୟକୁ ଜଡ଼ କିଏ କଲା? ମନୁଷ୍ୟକୁ ବାକ୍ ଶକ୍ତି କିଏ ଦେଲା? ସଦାପ୍ରଭୁ ହିଁ ତାହା କଲେ। ଆଉ ସେ ସେଠାକୁ ଗଲେ, ସେ କଣ କଲେ? ସେ ସେଠାରେ ଏକ ବାସ୍ତବିକ ଓ ଯଥୋଚିତ ଆଶ୍ଚର୍ଯ୍ୟ କର୍ମ ସାଧନ କଲେ, ଯାହାକି ପରମେଶ୍ୱର ତାହାଙ୍କୁ କରିବା ପାଇଁ କହିଥିଲେ। ପରମେଶ୍ୱର ତାହାଙ୍କୁ କହିଥିଲେ, ଯାଅ ତୁମ ଯଷ୍ଟିକୁ ଭୂମିରେ ପକାଅ। ତାହାକୁ ଉଠାଇଲେ, ଆଉ ତାହା ଏକ ସର୍ପ ଥିଲା। ସେ ତାହାକୁ ଉଠାଇ ନେଲାରୁ ତାହା ପୁନର୍ବାର ଯଷ୍ଟିରେ ପରିଣତ ହୋଇଗଲା। ସେ କହିଲେ, ଯାଅ ତାହାକୁ ଫାର ସମ୍ମୁଖରେ କର ଏବଂ କୁହ, ସଦାପ୍ରଭୁ ଏ କଥା କୁହନ୍ତି, ଆଉ ଯେତେବେଳେ ଫାର ଏହା ଦେଖିଲେ ଆମେ ଯେମିତି କହୁ, କାହିଁକି ଏହା ତ ଅତି ଏକ ସାଧାରଣ ଯାଦୁକରୀ ବିଦ୍ୟା ଅଟେ। ସେ କହିଲେ, ସେଥିରେ କିଛି ବଡ଼ ବିଷୟ ନାହିଁ, ତୁମେ ଜାଣ ତାହା ତ ଏକ ମାନସିକ ଚିତ୍ତବୋଧ ପରି ଅବା ସେପରି କିଛି ବିଷୟ ଅଟେ। ଆମ ପାଖରେ ମଧ୍ୟ ଆମ ସଂଗଠନରେ ଏମିତି ଲୋକମାନେ ଅଛନ୍ତି ଯେଉଁମାନେ କି ସେ ସମାନ ବିଷୟ ସାଧନ କରିପାରନ୍ତି। ବିଶପ ଅମୁକ ଅମୁକ ଏଠାକୁ ଆସନ୍ତୁ, ଆଉ ତୁମେ ଏଠାକୁ ଆସ। ଆମ ପାଖରେ ମଧ୍ୟ ସେମାନେ ଅଛନ୍ତି ଯେଉଁମାନେ କି ସେ ସମାନ ବିଷୟକୁ ସାଧନ କରିପାରନ୍ତି। ତାହା ତ ଶୈତାନ ଫାର ଦେଇ କଥା କହୁଥିଲା, ତ ପରମେଶ୍ୱର ମୋଷାଙ୍କ ଦେଇ କଥା କହୁଥିଲେ। ମାତ୍ର ଏହି ବ୍ୟକ୍ତିଙ୍କୁ ଆସିବାର ଦେଖନ୍ତୁ, ଜନ୍ନିସ ଜମ୍ବ୍ରିସ ବାହାରି ମୂଷା ଓ ଲୋକମାନଙ୍କ ସମ୍ମୁଖରେ ସାର୍ବଜନୀନ ଭାବେ ଆସିଲେ ଓ ପ୍ରତ୍ୟେକ ସେହି ଆଶ୍ଚର୍ଯ୍ୟ କର୍ମକୁ ସାଧନ କଲେ ଯାହା ମୂଷା କରିପାରିଥିଲେ। ଯଦି ସମ୍ଭବ ହୁଏ, ସେମାନେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। କଣ ଏହା ଠିକ ଅଟେ? ସେମାନେ ସେହି ସମାନ ବିଷୟକୁ ସାଧନ କଲେ ଯାହାକି ମୂଷା କରିଥିଲେ। କଣ ଆପଣ ତାହା ବୁଝିଲେ? ତେବେ ମନେ ରଖନ୍ତୁ, ଏହା ପବିତ୍ର ଶାସ୍ତ୍ର ଏହି କଥା କୁହେ ଅଟେ ଯେ ଶେଷ ଦିନରେ ଏହା ପୁଣି ଥରେ ସେହିପରି ହେବ। ମୂଷା ଓ ଜମ୍ବ୍ରିସ ମଧ୍ୟରେ କଣ ପାର୍ଥକ୍ୟ ଥିଲା? ମୂଷା କହିଲେ, ଜଳରେ ରକ୍ତ ହୋଇଯାଉ। ଆଉ ଏ ଭଣ୍ଡ ମାଓବାଦୀମାନେ କହିଲେ, ନିଶ୍ଚିତରେ ଆମେମାନେ ମଧ୍ୟ ଜଳରେ ରକ୍ତ ଆଣିପାରୁ। ତାହା ସେହିପରି ହେଲା। ଏଣୁ ମୂଷା କହିଲେ, ଉକୁଣିଆ ପୋକ ଆସିଯାଉ। ସେ ତାହା କେଉଁଠାରୁ ପାଉଥିଲେ? ସିଧାସଳଖ ପରମେଶ୍ୱରଙ୍କ ଠାରୁ, ବୁଝିଲେ। ଆଉ ସେ କଣ କଲା? ସେ କହିଲା, ତେବେ ନିଶ୍ଚିତରେ ଆମେମାନେ ମଧ୍ୟ ଉକୁଣିଆ ପୋକ ଆଣିପାରୁ। ଆଉ ସେମାନେ ତାହା କଲେ। ଆଉ ଯେଉଁ ଯେଉଁ ଆଶ୍ଚର୍ଯ୍ୟକ୍ରମ ମୂଷା କରିପାରିଥିଲେ ସେମାନେ ମଧ୍ୟ ତାହା କରିପାରୁଥିଲେ। ମନେ ରଖିଥାନ୍ତୁ, ଏହି ବିଷୟକୁ ମନରେ ରଖନ୍ତୁ। ଅଳ୍ପ ସମୟ ମଧ୍ୟରେ ଆମେ ତା ପାଖକୁ ଆସୁଅଛୁ। ସେମାନେ ତା ସମସ୍ତ କିଛି ସାଧନ କରିପାରନ୍ତି ଯାହାକି ଅନ୍ୟାନ୍ୟ ସମସ୍ତେ କରିପାରନ୍ତି, ମାତ୍ର ସେମାନେ ବାକ୍ୟ ସହିତ ରହିପାରନ୍ତି ନାହିଁ। ସେମାନେ ତ ବାକ୍ୟ ସହିତ ରହିପାରନ୍ତି ନାହିଁ। ତେବେ ଧ୍ୟାନ ଦିଅନ୍ତୁ, ସେମାନେ ତାହା ସାଧନ କଲେ, ମାତ୍ର ମୂଷା, ଯିଏକି ପରମେଶ୍ୱରଙ୍କ ଦ୍ୱାରା ଅଧିକାର ପ୍ରାପ୍ତ, ପରମେଶ୍ୱରଙ୍କ ଠାରୁ ପ୍ରେରିତ ଜଣେ ବାସ୍ତବିକ ଭବିଷ୍ୟବକ୍ତା ଥିଲେ, ସେ କେବେ ହେଲେ ସେମାନଙ୍କ ସହିତ ବାଦାନୁବାଦ କଲେ ନାହିଁ। ଏହା କହିଲେ ନାହିଁ ଯେ, ଦେଖ, ତୁମେ ତାହା କରିପାରିବ ନାହିଁ, ତୁମେ କରିପାରିବ ନାହିଁ। ସେମାନଙ୍କୁ ତାଙ୍କ ଦଶାରେ ଏକାକୀ ଛାଡ଼ିଦେଲେ, ସେମାନଙ୍କୁ ତାଙ୍କ ଇଚ୍ଛାରେ କରିବା ପାଇଁ ଛାଡ଼ିଦେଲେ। ସେମାନେ ନାମଧାରୀ ସଂସ୍ଥାର ଭାଓବାଦୀମାନେ ଅଟନ୍ତି, ମାତ୍ର ସେମାନଙ୍କୁ ଛାଡ଼ି ଅଗ୍ରସର ହୁଅନ୍ତୁ। ମୂଷା ତ କେବଳ ଅଗ୍ରସର ହୋଇ ଚାଲିଲେ, ସେ ପରମେଶ୍ୱରଙ୍କ କଥା ଶୁଣିଲେ। ଯାହା କିଛି ପରମେଶ୍ୱର କହିଲେ, ତେବେ ତୁମେ ଏହା କର, ମୂଷା ଗଲେ ଓ ସେ ବିଷୟକୁ ସାଧନ କଲେ। ସେ ଏକ ନୂଆ ବିଷୟ କରିଥିଲେ। ଯେତେବେଳେ ସେମାନେ ତାହା କରୁଥିଲେ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣର ଏକ ସମ୍ବେଦନା ବା ସେହିପରି କିଛି ବିଷୟ ହୋଇଥିଲା। ଏଠାରେ ସେମାନେ ତାହା ସେହିପରି କରିଥିଲେ। ସେମାନେ ମଧ୍ୟ ସେହି ବିଷୟକୁ ଠିକ୍ ସେହିପରି ସାଧନ କରିଥିଲେ ଯେପରିକି ମୂଷା କରିଥିଲେ। ତେବେ ଧ୍ୟାନ ଦିଅନ୍ତୁ, ଏହି ବ୍ୟକ୍ତିମାନେ ପ୍ରକଟ ହେଲେ, ଓହ, ଆପଣ ଲୋକମାନେ ଏହାକୁ ଦେଖିବାରେ ଆପଣ ବଞ୍ଚିତ ହୁଅନ୍ତୁ ନାହିଁ। ଏହି ପ୍ରବଞ୍ଚକମାନେ, ଛଳନାକାରୀମାନେ ପ୍ରଥମେ ବାସ୍ତବିକ ସତ୍ୟ ବିଷୟଟି ଘଟିସାରିବା ପରେ ପ୍ରକଟ ହେଲେ, ବୁଝିଲେ। ସେମାନେ ଛଳନା କରିବା ପାଇଁ ଆସନ୍ତି। ଦେଖନ୍ତୁ, ସେମାନଙ୍କୁ ତାହା କରିବାକୁ ପଡ଼େ। ଶୈତାନ କିଛି ସୃଷ୍ଟି କରିପାରେ ନାହିଁ, ସେ ତ କେବଳ ମୂଳ ବିଷୟର ବିକୃତିକାରୀ ମାତ୍ର ଅଟେ। ଆଉ ପାପ କଣ? ଧାର୍ମିକତାକୁ ବିକୃତ କରିବା। ବ୍ୟଭିଚାର କଣ? ଉଚିତ କାର୍ଯ୍ୟକୁ ବିକୃତ କରିବା। ମିଥ୍ୟା କଣ? ସତ୍ୟ ବିଷୟକୁ ଅନୁଚିତ ଭାବେ ପ୍ରଦର୍ଶିତ କରିବା, ଏକ ବିକୃତି। ହନନୀୟକୁ ଦେଖନ୍ତୁ, ମୂଳ ବାକ୍ୟର ଏକ ବିକୃତ ରୂପ। ବିଲିୟାମକୁ ଦେଖନ୍ତୁ, ମୂଳ ବାକ୍ୟର ଏକ ଭ୍ରଷ୍ଟ ରୂପ। ସିଦିକୀୟକୁ ଦେଖନ୍ତୁ, ମୂଳ ବାକ୍ୟର ବିକୃତ ରୂପ। ଆଉ ବାଇବେଲ ଏହା କୁହେ ଯେ, ଏହି ବ୍ୟକ୍ତିମାନେ ବାହାରି ଆସିବେ ବିକୃତ କରିବା ପରେ, ଅବା ମୂଳ ବାକ୍ୟ ସୁପ୍ରମାଣିତ ଓ ସତ୍ୟ ବୋଲି ପ୍ରମାଣିତ ହୋଇସାରିବା ପରେ ତାକୁ ବିକୃତ କରିବା ପାଇଁ ଆସିବେ। ସୁସମାଚାର ପ୍ରଚାରକର କାର୍ଯ୍ୟ ସାଧନ କର, ସେହି କୋଣରେ ଲେଖା ହୋଇ ରଖାଯାଇଛି, ତୁମ୍ଭ ସେବା କାର୍ଯ୍ୟକୁ ସମ୍ପନ୍ନ କର, କାରଣ ଏପରି ସମୟ ଆସିବ ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷାନୁସାରେ ଆପଣମାନଙ୍କ ନିମନ୍ତେ ବହୁ ସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ। ତାପରେ ଅଗ୍ରସର ହୋଇ ଯାହା ସେମାନଙ୍କର ଇଚ୍ଛା ତାହା ସାଧନ କରିବେ ଓ କହିବେ, ଏହା ଠିକ୍ ଅଛି, ଆମମାନଙ୍କ ପାଖରେ ସେ ସମାନ ଆଶ୍ଚର୍ଯ୍ୟ କର୍ମ ଓ ଚିହ୍ନ ସକଳ ଅଛି। ପୁଣି ସତ୍ୟବାକ୍ୟରୁ ଓହରି ଯିବେ ଓ କଳ୍ପିତ କାହାଣୀ ଶିକ୍ଷା ସିଦ୍ଧାନ୍ତ ପ୍ରତି ମନ ଦେବେ। ଓ ପବିତ୍ର ଆତ୍ମାଙ୍କର ସେହି ସଚେତନତା, ସେହି ଭୟ, ଯାହାକି ଜଣେ ମନୁଷ୍ୟର ପ୍ରାଣକୁ ସେତେବେଳେ ଆଘାତ କରେ ଯେତେବେଳେ ସେ ଏହା ଚିନ୍ତା କରିବାକୁ ବନ୍ଦ କରିଦିଏ ଯେ ତାହା ଠିକ୍ ଆମ ସମ୍ମୁଖରେ କେତେ ସରଳ ଓ ସ୍ପଷ୍ଟ ଅଟେ। ଏଠାରେ ଏହି ଭବନର ସେହି କୋଣର ପ୍ରସ୍ତରକୁ ଖୋଳି ଦେଖନ୍ତୁ, ଆଉ ସେଠାରେ 33 ବର୍ଷ ପୂର୍ବେ ରଖାଯାଇଥିବା ସେହି କାଗଜ ଖଣ୍ଡଟିକୁ ପଢ଼ନ୍ତୁ। ଦେଖନ୍ତୁ ଯେ ସେଥିରେ ସେଦିନ ସପ୍ତମ ପଥରେ ସେ କଣ କହିଥିଲେ, ଯେତେବେଳେ ସେହି ସକାଳରେ ଏହି କୋଣର ପ୍ରସ୍ତରକୁ ସ୍ଥାପନ କରାଯାଇଥିଲା। ତେବେ ଏହାକୁ ଧ୍ୟାନ ଦିଅନ୍ତୁ, ଏଠାରେ ନଦୀକୂଳରେ ସେଦିନ ଯାହା ହୋଇଥିଲା ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯେତେବେଳେ କି ସଦାପ୍ରଭୁଙ୍କ ଦୂତ ଅଗ୍ନିସ୍ତମ୍ଭ ରୂପରେ ଏହି ନଦୀକୂଳରେ ସହସ୍ର ମଣ୍ଡଳୀ ସମ୍ମୁଖରେ ଅଥବା ମଣ୍ଡଳୀର ସହସ୍ର ସହସ୍ର ଲୋକମାନଙ୍କ ଛିଡ଼ା ହୋଇଥିବା ସମୟରେ ତଳକୁ ଓହ୍ଲାଇ ଆସିଥିଲେ, ଯେ ସେ ଯାହା କହିଲେ ଦେଖନ୍ତୁ ତାହା ଠିକ୍ ସେହିପରି ଘଟିଅଛି କି ନାହିଁ। ଦେଖନ୍ତୁ ଯେ କଣ ଘଟିଅଛି। ଏହା ଏତେ କଠିନ ଅଟେ ଭାଇମାନେ, ମୁଁ ଜାଣେ ଯେ ଏହା ସେଠାରେ ଅତ୍ୟଧିକ କଠିନ ପରି ଦିଶେ, ମାତ୍ର ଏହା ବାଇବେଲ କହେ, ଯୀଶୁ ନିଜେ ଏହା କହିଥିଲେ। ଯଦି ସମ୍ଭବ ହୁଏ ତେବେ ଏହା ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବ, ଏଥିରୁ ଅନ୍ୟଥା ଆଉ କିଛି ନାହିଁ। ସେମାନେ ଏହାକୁ କେବେ ହେଲେ ଦେଖିପାରିବେ ନାହିଁ। ଯଦି ଏହା ସମ୍ଭବ ହୁଏ ତେବେ ତାହା ଦ୍ୱାରା ମନୋନୀତ ମାନେ ସୁଦ୍ଧା ଭ୍ରାନ୍ତ ହୋଇଯିବେ। ଧ୍ୟାନ ଦିଅନ୍ତୁ ଯେ ଏହି ବ୍ୟକ୍ତିମାନେ ପରମେଶ୍ୱରଙ୍କ ସତ୍ୟ ଅଭିଷିକ୍ତଙ୍କୁ ପ୍ରେରଣ କରାଯିବା ପରେ ହିଁ ଉଭା ହୁଅନ୍ତି, ଯାହାକି ତାହାଙ୍କର ସତ୍ୟ ଭବିଷ୍ୟତ ବକ୍ତା ମୂଷାଙ୍କ ଦ୍ୱାରା ଅଟେ। ଆଉ ଯେତେବେଳେ ମୂଷା କିଛି କରନ୍ତି ସେମାନେ ତାହାର ନକଲ କରିଥାନ୍ତି। ତେବେ ଭାଇ ଭଉଣୀ, ମୁଁ ଏହା ମୋର ନିଜର ମଣ୍ଡଳୀ ଅଟେ, ମୋର ଏହା ଅଧିକାର ଅଛି ଯେ ମୁଁ ଯାହା ଚାହେଁ ତାହା ପ୍ରଚାର କରେ, ଯେତେବେଳେ ପର୍ଯ୍ୟନ୍ତ କି ତାହା ପରମେଶ୍ୱରଙ୍କ ବାକ୍ୟରୁ ଅଟେ। ଆଉ ମୁଁ ଆପଣ ଲୋକମାନଙ୍କୁ ଦୋଷୀ କରୁନାହିଁ, ମାତ୍ର ଆମେମାନେ ବର୍ତ୍ତମାନ ଯେଉଁ ସମୟ ଓ କାଳରେ ରହୁଅଛୁ ତାହା ସହିତ ଏହାର କି ସମ୍ବନ୍ଧ ଅଛି, ଆସନ୍ତୁ ତାହା ପରୀକ୍ଷା କରୁ। ଭାଇ ରୁଡେଲକୁ ଓ ଭାଇ ଜୁନିୟର ଜ୍ୟାକସନ୍ଙ୍କୁ ମୋର ଅଭିବାଦନ ଆଉ ପ୍ରତ୍ୟେକ ସେଠାରେ ବାହାରେ ଥିବା ଆମର ଭାତୃ ମଣ୍ଡଳୀମାନଙ୍କୁ ମୋର ଅଭିବାଦନ। ଅଳ୍ପ ସମୟ ପୂର୍ବେ ମୁଁ ସେମାନଙ୍କୁ ପାସୋରି ଦେଇଥିଲି। ଆମର ଏଠି ଆରାଧନାଳୟରେ ଯଥେଷ୍ଟ ସ୍ଥାନ ନଥିବାରୁ ମୁଁ ଭାବେ ସେମାନେ ମଧ୍ୟ ଟେଲିଫୋନ୍ ସଂଯୋଗ ଦ୍ୱାରା ଆମ ସହିତ ଏହି ସକାଳରେ ଜଡ଼ିତ ଅଛନ୍ତି। ଏବେ ବର୍ତ୍ତମାନ ଏହା ବିଷୟରେ କେବଳ ଗୋଟିଏ ମିନିଟ୍ ପାଇଁ ଚିନ୍ତା କରନ୍ତୁ। ସେମାନେ ଠିକ୍ ସେ ସମାନ ଆଶ୍ଚର୍ଯ୍ୟ କର୍ମମାନ କଲେ ଯାହାକି ମୂଷା କରିଥିଲେ। ମୂଷା ଉକୁଣିଆ ପୋକ ଆଣିଥିଲେ, ସେମାନେ ତାହାର ନକଲ କଲେ ଓ ଉକୁଣିଆ ପୋକ ଆଣିଲେ। ବୁଝିଲେ, ପରମେଶ୍ୱର କହିଲେ ଯେଉଁଦିନ ତୁମେ ସେହି ଫଳ ଖାଇବ ସେହିଦିନ ତୁମେ ମରିଯିବ। ଶୈତାନ ଆସିଲା ଓ କହିଲା ନିଶ୍ଚୟ ତୁମେ ମରିବ ନାହିଁ, ତୁମେ ତ କେବଳ ଆହୁରି ଅଧିକ ଜ୍ଞାନୀ ହୋଇଯିବ, ତୁମର ତ ଏକ ଅଧିକ ଉତ୍ତମ ସଂଗଠନ ହୋଇଯିବ, ଏକ ଅଧିକ ଉତ୍ତମ। ତୁମେ ଜାଣ କଣ, ତୁମେ ଜାଣ ଯେ ତୁମ ପାଇଁ ସବୁକିଛି ଆହୁରି ଅଧିକ ଉତ୍ତମ ହୋଇଯିବ, ତୁମ ପାଖରେ ଅଧିକ ପ୍ରକାଶ ହୋଇଯିବ। ଦେଖନ୍ତୁ, କେବଳ ଏକ ବିକୃତି ମାତ୍ର ଅଟେ। ଉଚିତ ହେବ ଯେ ଏହା ଆଉ ମନେ ରଖିଥାନ୍ତୁ ଯେ ଦ୍ୱିତୀୟ ତିମୋଥୀ 3:18 ଅନୁସାରେ ସଦାପ୍ରଭୁ କଥା କୁହନ୍ତି ଯେ ଶେଷ ଦିନରେ ପୃଥିବୀ ଉପରେ ଏହି ଜନ୍ନିସ ଓ ଜମ୍ବ୍ରିସ୍ ପୁଣି ଥରେ ଛିଡ଼ା ହେବେ। ତେବେ ମୁଁ ଚାହେଁ ଯେ ଆପଣମାନେ ଏହା ଲକ୍ଷ୍ୟ କରନ୍ତୁ, ସେଠାରେ ସେମାନେ 2 ଛଳନାକାରୀମାନେ ଥିଲେ। ଦେଖନ୍ତୁ, ତେବେ ଅଳ୍ପ ସମୟ ଉତ୍ତାରେ ଆମେ ସଦମକୁ ଫେରିଯିବାକୁ ଯାଉଅଛୁ। ସେହି 3 ସେହି 3 ସ୍ୱର୍ଗଦୂତଙ୍କୁ ଦେଖିବାକୁ ଯାଉଅଛୁ ଯେଉଁମାନେ କି ତଳକୁ ଓହ୍ଲାଇ ଆସିଥିଲେ, ଏବଂ ସେହି ଛଳନାକୁ ଓ ପ୍ରବୃତ୍ତିକୁ ଦେଖିବାକୁ ଯାଉଅଛୁ। ଦେଖନ୍ତୁ ଦେଖନ୍ତୁ ଯେ କେଉଁଟା ଠିକ୍ ଓ କେଉଁଟା ଭୁଲ ଅଟେ। ବୁଝିଲେ ବୁଝିଲେ, ଧ୍ୟାନ ଦିଅନ୍ତୁ ଯେ ସେମାନେ ସେ ସମାନ ଆଶ୍ଚର୍ଯ୍ୟ କର୍ମମାନ ସାଧନ କଲେ। ମାତ୍ର ଧ୍ୟାନ ଦିଅନ୍ତୁ ଯେ ପରମେଶ୍ୱରଙ୍କ ଦ୍ୱାରା ପ୍ରେରିତ ଏବଂ ସତ୍ୟବାକ୍ୟରେ ଅଭିଷିକ୍ତ ସେ ବାସ୍ତବିକ ଜଣଙ୍କ ଦ୍ୱାରା ଆଶ୍ଚର୍ଯ୍ୟ କର୍ମ କରିସାରିବା ପରେ ଯାଇ ସେମାନେ ତାହାର ନକଲ କଲେ, ସେମାନେ ତାହାର ପରେ ଅନୁକରଣ କଲେ। ମୁଁ ଆଶ୍ଚର୍ଯ୍ୟ କରେ ଯେ ଯଦି ଆମେମାନେ ଗୋଟିଏ ମିନିଟ୍ ପାଇଁ ଚିନ୍ତା କରିପାରିବା। ଅଧିକ ସମୟ ହୋଇନାହିଁ, ପ୍ରାୟ 20 ପୂର୍ବେ ମୁଁ ଲୋକମାନଙ୍କର ହାତକୁ ଧରୁଥିଲି ଆଉ ଗୋଟିଏ ଚିହ୍ନ ଦେଖା ଦେଉଥିଲା ପିଲାମାନେ। ତେବେ ତାହା ତ ସମସ୍ତ କିଛି ବିଷୟରେ ଅତ୍ୟଧିକ ଚିହ୍ନମାନ ଦେଖା ଦେବାକୁ ଲାଗିଲା, ଓ ପ୍ରତ୍ୟେକ ଜଣଙ୍କର ଦକ୍ଷିଣ ହସ୍ତରେ ତାହା ରହିଛି, ତ ଅନ୍ୟ କାହାରୀର ବାମ ହସ୍ତରେ ତାହା ରହିଛି, ଅନ୍ୟ କେହି ତ ତାହାକୁ ଶୁଙ୍ଘି ଅଛି। ଦେଖନ୍ତୁ, ସମସ୍ତ ପ୍ରକାରର। ଆଉ ମୁଁ ଆଶ୍ଚର୍ଯ୍ୟ କରେ, ପରମେଶ୍ୱର ମୋତେ ଏହି ସମୟରେ ଆପଣଙ୍କୁ ତାହା କହିବାକୁ ଅନୁମତି ଦେବେ ନାହିଁ ଯେ ବାସ୍ତବରେ ସତ୍ୟ କଣ ଥିଲା। ମାତ୍ର ଦିନେ ନା ଦିନେ ଆପଣ ତାହା ଜାଣିବାକୁ ଯାଉଛନ୍ତି। ତାହା କେବଳ ସେମାନଙ୍କର ମୂର୍ଖତାକୁ ପ୍ରକଟ କରିବା ନିମନ୍ତେ ଥିଲା, ତାହା ତ ଆରମ୍ଭରୁ ହିଁ ଠିକ୍ ନଥିଲା। ଯଦି ପ୍ରଭୁ ମୋତେ ଅନୁମତି ଦିଅନ୍ତି, ଗୋଟିଏ ଦିନ ମୁଁ ଆପଣମାନଙ୍କୁ ତାହା କହିବି। ଧ୍ୟାନ ଦିଅନ୍ତୁ ଯେ ସେମାନେ ଠିକ୍ ସେ ସମାନ ଆଶ୍ଚର୍ଯ୍ୟ କର୍ମମାନ କରିଥିଲେ, ମାତ୍ର ସେମାନେ ସେ ପର୍ଯ୍ୟନ୍ତ କଲେ ନାହିଁ। ଧ୍ୟାନ ଦିଅନ୍ତୁ ଯେ ସେମାନେ ତାହା ସେ ପର୍ଯ୍ୟନ୍ତ କଲେ ନାହିଁ ଯେପର୍ଯ୍ୟନ୍ତ କି ପ୍ରଥମେ ମୂଳ ବାକ୍ୟ ତାହା କରିନଥିଲା। ଠିକ୍ ସେହିପରି ଭାବରେ ହିଁ ତ ଶୈତାନ ଏଦନ ବଗିଚାରେ ତାହା କରିଥିଲା। ଠିକ୍ ସେହିପରି ଭାବରେ ହିଁ ତ ସେ ସବୁ ସମୟରେ କରି ଆସିଛି। ପ୍ରଥମେ କିଏ ଭବିଷ୍ୟତବାଣୀ କଲା? ମୂଷା। ଦୃଶ୍ୟପଟକୁ ପ୍ରଥମେ କିଏ ଆସିଲା? ମୂଷା କି ବିଲିୟାମ? ମୂଷା। ଦୃଶ୍ୟପଟରେ ପ୍ରଥମେ କିଏ ଦେଖାଦେଲେ? ଜିରିମିୟ କି ଅବା ହନନୀୟ? କଣ ଆପଣମାନେ ବୁଝୁଛନ୍ତି ଯେ ମୋର କହିବାର ଅର୍ଥ କଣ? ଧ୍ୟାନ ଦିଅନ୍ତୁ ଯେ ସେମାନେ ନକଲ କରିଥିଲେ, ଶାରୀରିକ ଛଳନାକାରୀମାନେ। ସେମାନେ ନିଷ୍ଠାପର ଥିଲେ ଓ ଏହା ଭାବୁଥିଲେ ଯେ ସେମାନେ ପରମେଶ୍ୱରଙ୍କ ସେବା କରୁଅଛନ୍ତି, ଠିକ୍ ଯେପରିକି ଆମେମାନେ ଗତ ସପ୍ତାହରେ ଦାଉଦଙ୍କୁ କରିଥିବାର ଦେଖୁଥିଲୁ। ମାତ୍ର ତାହା ଶାରୀରିକ ଛଳନା କରିବା ଥିଲା। ମୁଁ କେବଳ ଗୋଟିଏ ମିନିଟ୍ ପାଇଁ ଅପେକ୍ଷା କରୁଛି। ମୁଁ ଚାହେଁ ଯେ ଆପଣମାନେ ଏହି ସ୍ଥାନଗୁଡ଼ିକ ମଧ୍ୟରେ ଚିନ୍ତା କରନ୍ତୁ। ଯଦି ମୁଁ ଏହା ନ କହେ, ନିଶ୍ଚିତରେ ପବିତ୍ର ଆତ୍ମା କିନ୍ତୁ ଏହାକୁ ପ୍ରକାଶ କରିବେ, ବିଶେଷତଃ ମନୋନୀତ ମାନଙ୍କ ପାଖରେ। ବୁଝିଲେ, ଫାରଙ୍କ ନାମଧାରୀ ସଂଗଠନ କହେ ଆମ ପାଖରେ ମଧ୍ୟ ଲୋକ ଅଛି ଯିଏକି ସେ ସମାନ ବିଷୟକୁ କରିପାରେ, ଆଉ ସେମାନେ ତାହା କଲେ। ବୁଝିଲେ, ଫାର ତାହା କାହିଁକି କଲା? ପରମେଶ୍ୱର ତାହା କାହିଁକି ହେବା ପାଇଁ ଦେଲେ? ପରମେଶ୍ୱର କାହିଁକି ଜଣେ ସତ୍ୟ ଅଭିଷିକ୍ତ ଭବିଷ୍ୟତବକ୍ତାଙ୍କୁ ସେଠାରେ ଫାରଙ୍କ ସମ୍ମୁଖରେ ଗୋଟିଏ ଚିହ୍ନକୁ ସାଧନ କରିବା ପାଇଁ ପ୍ରେରଣ କରିବେ, ଆଉ ତାପରେ ନାମଧାରୀ ସଂଗଠନର ଜଣେ ନକଲକାରୀ ବ୍ୟକ୍ତିଙ୍କୁ ଆସି ଲୋକମାନଙ୍କ ସମ୍ମୁଖରେ ସେ ସମାନ ଚିହ୍ନକୁ ନକଲ କରିବା ପାଇଁ ଅନୁମତି ଦେବେ? ସେ କାହିଁକି ଜଣେ ଛଳନାକାରୀକୁ ତାହା କରିବା ନିମନ୍ତେ ଛିଡ଼ା ହେବା ପାଇଁ ଦେବେ, ଓ ଠିକ୍ ସେ ସମାନ ବିଷୟକୁ ସାଧନ କରିବା ପାଇଁ ଦେବେ ଯେଉଁ ବିଷୟ କି ପରମେଶ୍ୱରଙ୍କ ବାସ୍ତବିକ ଆତ୍ମା କରିସାରିଛନ୍ତି? ଦେଖନ୍ତୁ, ପବିତ୍ର ଶାସ୍ତ୍ର ସଫଳ ହେବା ଉଚିତ। ଧ୍ୟାନ ଦିଅନ୍ତୁ ଯେ ସେ ଏହା ସବୁ ଏଇଥିପାଇଁ କଲେ ଯେପରିକି ସେ ଫାରଙ୍କର ଓ ମିଶରୀୟମାନଙ୍କର ହୃଦୟକୁ ଏହା ପ୍ରମାଣ କରିବା ନିମନ୍ତେ କଠିନ କରିବେ ଯେ ମୋସାଇ କେବଳ ଜଣେ ଏକମାତ୍ର ନାହାନ୍ତି ଯାହାଙ୍କ ପାଖରେ କି ବାକ୍ୟ ରହିଥିଲା। ସେମାନେ ତାହା ସବୁକିଛି ଠିକ୍ ସେହିପରି ଭାବରେ କରିପାରନ୍ତି ଯେପରିକି ମୂଷା ତାହା କରିପାରୁଥିଲେ। ତେବେ ପରମେଶ୍ୱର କାହିଁକି ଏହି ବିଷୟକୁ ଏହି ଶେଷ ଦିନରେ ଘଟିତ ହେବା ପାଇଁ ଦେଲେ, ଯେପରିକି ଠିକ୍ ସେ ସମାନ ବିଷୟ ହୁଏ ଯାହାକି ସେହି ମିଥ୍ୟାବାଦୀ ଆତ୍ମା ସିଦ୍ଦିକୀୟକୁ କହିଥିଲା, ଯଥା ଆମେମାନେ କିପରି ଭାବରେ ଆହାବକୁ ସେହି ସ୍ଥାନକୁ ନେବାକୁ ଯାଉଅଛୁ ଯେପରିକି ସେହି ବିଷୟ ସବୁ ସଫଳ ହୁଏ, କିପରି ଭାବରେ ସେହି ଲୋକମାନଙ୍କୁ ଯେଉଁମାନେ କି ସେମାନଙ୍କର ମଣ୍ଡଳୀ ଉପରେ ଭରସା କରୁଛନ୍ତି ସେମାନଙ୍କୁ ସେଠାରେ ଏକତ୍ର କରାଇବେ ଯେପରିକି ସେହି ବିଷୟକୁ ସଫଳ କରାଯାଏ ଯାହା ସେ ଭବିଷ୍ୟତବାଣୀ କରିଅଛନ୍ତି। ସେମାନେ ଏହି ଲାଦକୀୟ ମଣ୍ଡଳୀ ଯୁଗରେ କହନ୍ତି, ଯେହେତୁ ତୁମେ କହୁଅଛ ଯେ ତୁମେ ଧନୀ ଓ ତୁମର କିଛି ଅଭାବ ନାହିଁ, ମୁଁ ତ ଏକ ରାଣୀ ଭାବରେ ବସିଅଛି, ତୁମ ପାଖରେ କିଛି ହିଁ ନାହିଁ,
କଣ ତୁମେ ଜାଣ ନାହିଁ ଯେ ତୁମେ ଦିନହୀନ ତୁଚ୍ଛ ଅନ୍ଧ ଅଟ? ଆଉ ମୁଁ ତୁମକୁ ପରାମର୍ଶ ଦିଏ ଯେ ତୁମେ ଆସି ମୋ ଠାରୁ କ୍ରୟ କର। ସେ କହିଲେ, ତୈଳ ଓ ସୁବର୍ଣ୍ଣ। ସେ ତା କାହିଁକି କଲେ? କାହିଁକି ସେ ଏହି ଶେଷ ଦିନ ମାନଙ୍କରେ ଏହି ନକଲ ସବୁକୁ ହେବା ପାଇଁ ଦେଲେ, ଯେତେବେଳେ କି ପରମେଶ୍ୱରଙ୍କ ସତ୍ୟ ବାକ୍ୟ ଦ୍ୱାରା ଏହି ସମସ୍ତ ବିଷୟ ଘଟୁଅଛି? ଆଉ କାହିଁକି ସେହି ଛଳନାକାରୀମାନଙ୍କୁ ଉଠିବାକୁ ଦେଇ ସେହି ସମାନ ବିଷୟକୁ ସାଧନ କରିବା ପାଇଁ ଦେଲେ, ଆଉ ପରମେଶ୍ୱରଙ୍କ ସତ୍ୟ ବାକ୍ୟକୁ ଅସ୍ୱୀକାର କରିବା ପାଇଁ ଦେଲେ? ସେ ତ ତାହା ମୂଷା ପାଇଁ କରିଥିଲେ, ଆଉ ଫାରୋ ତାହା ମୂଷା ବିରୁଦ୍ଧରେ କରିଥିଲେ, ଆଉ ସେମାନେ ଜନ୍ନିସ ଓ ଜମ୍ବ୍ରିସ୍ ତାହା ମୂଷା ବିରୁଦ୍ଧରେ କରିଥିଲେ। ଆଉ ବାଇବେଲ କୁହେ ଯେ ଶେଷ ଦିନମାନଙ୍କରେ ଏହା ପୁଣି ଥରେ ପୁନର୍ବାର ଘଟିବ। ଆମେମାନେ ସେଇଠାରେ ଅଛୁ। ତେବେ ଯଦି ତାହା ପବିତ୍ର ଶାସ୍ତ୍ରର ସଫଳ ହେବା ବିଷୟ ନୁହେଁ, ତାହେଲେ ତାହା କେଉଁଠାରେ ଅଟେ? ତେବେ କଣ ମୂଷା ସେମାନଙ୍କ ଉପରେ ହୋ ହାଲ୍ଲା କଲେ ଓ ଏହା କହିଲେ କି, ହେଇ ଦେଖ, ହେଇ ଦେଖ, ତୁମେ ତାହା କରିପାର ନାହିଁ। ତାହା କରିବା ପାଇଁ ତ କେବଳ ମୋତେ ମାତ୍ର ହିଁ ନିରୂପିତ କରାଯାଇଅଛି। ଦେଖ, ତୁମେ ତାହା ଠିକ ବର୍ତ୍ତମାନ ହିଁ ବନ୍ଦ କର। ସେ ସେମାନଙ୍କୁ ତାହା କରିବା ପାଇଁ ଛାଡ଼ିଦେଲେ। ସେମାନଙ୍କୁ ତାହା କରିବାକୁ ଦିଅନ୍ତୁ। ମନେ ରଖନ୍ତୁ ଯେ ବାଇବେଲ କୁହେ, ଯେପରି ସେମାନଙ୍କର ମୂଢ଼ପଣ ପ୍ରକାଶ ପାଇଥିଲା, ସେହିପରି ଏହି ଶେଷ ଦିନରେ ଏମାନଙ୍କର ମଧ୍ୟ ପ୍ରକାଶ ପାଇବ। ଯେତେବେଳେ କନ୍ୟାର ସ୍ୱର୍ଗାରୋହଣ ହୋଇଯିବ ଓ ସେ ଆକାଶ ମଣ୍ଡଳକୁ ଉନ୍ନୀତ ହେବ, ଧ୍ୟାନ ଦିଅନ୍ତୁ, ମୂଷା ଯିଏକି ବାସ୍ତବିକ ପ୍ରକଟିତ ବାକ୍ୟ ଥିଲେ, କଦାପି କିଛି କହିଲେ ନାହିଁ। ସେମାନଙ୍କୁ ତାହା କରିବା ପାଇଁ ଛାଡ଼ିଦେଲେ। ମାତ୍ର ପରମେଶ୍ୱର ଏହା ଏଇଥିପାଇଁ କଲେ ଯେପରିକି ସେ ଫାରୋଙ୍କ ହୃଦୟକୁ କଠିନ କରିଦେଇପାରନ୍ତି ଓ ଫାରୋ ପ୍ରତାରିତ କରାଯାଇପାରନ୍ତି। ସେ ଠିକ୍ ସେହି ସମାନ ବିଷୟକୁ କରିଥିଲେ ଯେପରିକି ସେ ଆହାବକୁ ପ୍ରତାରିତ କରିପାରନ୍ତି। ଆଉ ସେଠାରେ ସେହି ଛୋଟକାଟିଆ ସାଧାରଣ ଦିଶୁଥିବା ଜଣେ ବ୍ୟକ୍ତି, ସେହି ସାନ ମିଖା ସେଠାରେ ଏକାକୀ ଛିଡ଼ା ହୋଇ ସେମାନଙ୍କୁ ସଦାପ୍ରଭୁ ଏହି କଥା କୁହନ୍ତି କହିଥିଲେ। ଏଠାରେ ଆଉ ଜଣେ ମଧ୍ୟ ଅଭିଷିକ୍ତ ବ୍ୟକ୍ତି ଛିଡ଼ା ହୋଇ ସଦାପ୍ରଭୁ ଏହି କଥା କୁହନ୍ତି କହିଥିଲେ, ଆଉ ଦୁହେଁ ପରସ୍ପର ଜଣେ ଅନ୍ୟର ବିରୋଧଭାଷୀ ଥିଲେ। ଆଜି ଆମେମାନେ ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ସହିତ ଛିଡ଼ା ହୋଇଅଛୁ ଯେ ଶେଷ ଦିନମାନଙ୍କରେ ଜଳର ବାପ୍ତିସ୍ମ ଯୀଶୁଖ୍ରୀଷ୍ଟଙ୍କ ନାମରେ ହେବାକୁ ଅଛି। ଆଉ ସେଠାରେ ଅନ୍ୟ ଜଣେ ବ୍ୟକ୍ତି ଛିଡ଼ା ହୋଇଅଛନ୍ତି ଓ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରୁଅଛନ୍ତି, ଆଉ ସେ ଜଣେ ତିତ୍ତବାଦୀ ଅଟନ୍ତି। ମୋତେ ବାଇବଲରେ ତିତ୍ତ ଶବ୍ଦ ଦେଖାଇ ଦିଅନ୍ତୁ। ମୋତେ ଦେଖାଇ ଦିଅନ୍ତୁ ଯେ କେଉଁଠାରେ ତିନୋଟି ପରମେଶ୍ୱର ଅଛନ୍ତି। ମୋତେ ଦେଖାଇ ଦିଅନ୍ତୁ ଯେ କେଉଁଠାରେ ସେହିପରି ବିଷୟମାନ ଉଲ୍ଲେଖ ଅଛି। ତାହା ତ ପରମେଶ୍ୱରଙ୍କ ବାକ୍ୟରେ ହିଁ ନାହିଁ। ଏପରି କୌଣସି ହେଲେ ବିଷୟ ସେଥିରେ ଉଲ୍ଲେଖ ନାହିଁ ଯେ କିଏ କେବେ କେଉଁଠାରେ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ସେହି ଉପାଧି ଗୁଡ଼ିକ ବ୍ୟବହାର କରି ବାପ୍ତିସ୍ମ ନେଇଥିଲେ। ଏହି ସମସ୍ତ ବିଷୟ ଯଥା ଓ ଭଉଣୀମାନେ ଏହା ସବୁ ଠିକ ଅଟେ, ତାହା ସବୁ ଠିକ ଅଟେ, କେବଳ ଲମ୍ବା ଆପଣ ଛୋଟ କେଶ ରଖନ୍ତୁ, ତାହା ସବୁ ଠିକ ଅଟେ, ଆପଣଙ୍କୁ ଅମୁକ ସମୁକ କିଏ ବା ଅନ୍ୟ କିଛି କରିବାକୁ ପଡିବ ନାହିଁ, ଓ ତାହା ତ ମୂର୍ଖାମି ଅଟେ, କିଛି ଗୋଟାଏ ପୁରୁଣା କାଳିଆ ନିର୍ବୋଧ ବିଷୟ ଅଟେ। ମାତ୍ର ବାଇବଲ ତ କୁହେ, ଆଉ ସେ ଏହା ପ୍ରତିଜ୍ଞା କରିଅଛନ୍ତି, ଏହି ଶେଷ ଦିନମାନଙ୍କରେ ସେ ଏଲିଅଙ୍କର ଆତ୍ମାକୁ ପ୍ରେରଣ କରିବେ ଓ ଲୋକମାନଙ୍କୁ ଅର୍ଥାତ୍ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ଆହ୍ୱାନ କରି ସେହି ମୂଳ ବିଶ୍ୱାସ ଆଡ଼କୁ ଫେରାଇ ନେବେ ଯେପରିକି ତାହା ଆରମ୍ଭରେ ବାକ୍ୟରେ ରହିଥିଲା। ସେହି ବାକ୍ୟ ଦୃଢ଼ ଭାବେ ସ୍ଥାପିତ ହେଲା ଯେ ଏହି ଶେଷ ଦିନମାନଙ୍କରେ ମନୁଷ୍ୟ ପୁତ୍ରର ଆଗମନ ହେବ, ଠିକ୍ ଯେପରିକି ତାହା ସଦମରେ ହୋଇଥିଲା, ଯଥା କାଲି ଆଜି ଓ ଚିରକାଳ ସମାନ ଅଟେ। ସେ ତାହା କରିବା ପାଇଁ ପ୍ରତିଜ୍ଞା କରିଛନ୍ତି। ଏହା ତ ପରମେଶ୍ୱରଙ୍କ ପ୍ରତିଜ୍ଞା ଅଟେ, ଏହା ସଦାପ୍ରଭୁ ଏହି କଥା କୁହନ୍ତି ଅଟେ। ଧ୍ୟାନ ଦିଅନ୍ତୁ ଯେ ସେମାନେ ସେ ସମାନ ବିଷୟକୁ ସାଧନ କରିଥିଲେ, ଠିକ୍ ଯେପରି ଭାବରେ ମୂଷା ତାହା କରିଥିଲେ। ପୁଣି ଯେପର୍ଯ୍ୟନ୍ତ କି ପରମେଶ୍ୱରଙ୍କ ସେସବୁ ବିଷୟ ପ୍ରତି ବିତୃଷ୍ଣା ଭାବ ନ ହୋଇଗଲା, ତେବେ ମନେ ରଖନ୍ତୁ ଯେ ଏହା ସଦାପ୍ରଭୁ ଏହି କଥା କୁହନ୍ତି ଅଟେ, ଏହା ଏହି ଦିନମାନଙ୍କରେ ସଫଳ ହେବ। ତେବେ ସମଗ୍ର ବିଶ୍ୱରେ ଖୋଜି ଦେଖନ୍ତୁ, ପ୍ରତ୍ୟେକ ପନ୍ଥକୁ ନିଅନ୍ତୁ, ପ୍ରତ୍ୟେକ ଗୋତ୍ରକୁ ନିଅନ୍ତୁ, ପ୍ରତ୍ୟେକ ମନୁଷ୍ୟକୁ ନିଅନ୍ତୁ, ପ୍ରତ୍ୟେକ ମଣ୍ଡଳୀକୁ ନିଅନ୍ତୁ। ମୁଁ ଖ୍ରୀଷ୍ଟଙ୍କ ନାମରେ ଆପଣ ପ୍ରଚାରକମାନଙ୍କୁ ଏହା କରି ଦେଖିବା ପାଇଁ ଆଦେଶ ଦିଏ। ମୁଁ ଆପଣମାନଙ୍କୁ ଆଦେଶ ଦିଏ ଯେ ଆପଣମାନେ ଖବରକାଗଜ ପଢ଼ନ୍ତୁ, କିଏ ବା ଯେଉଁ ସ୍ଥାନକୁ ବି ଆପଣମାନେ ଯିବା ପାଇଁ ଚାହାନ୍ତି ସେହି ସ୍ଥାନକୁ ବିଚାରରେ ଆଣନ୍ତୁ, ଆଉ ଏହା ଦେଖନ୍ତୁ ଯେ କଣ ଏହା ବର୍ତ୍ତମାନ ପୃଥିବୀରେ ଠିକ୍ ସେହିପରି ହେଉଅଛି କି ନୁହେଁ, ବୁଝିଲେ? ତେବେ ମ୍ୟାଥିଉ 24:24 ଅବିକଳ ଭାବେ ଠିକ୍ ଅଟେ। ଶେଷ ଦିନ ମାନଙ୍କରେ ଭଣ୍ଡ ଅଭିଷିକ୍ତ ବ୍ୟକ୍ତିମାନେ ଛିଡ଼ା ହେବେ ଓ ଭଣ୍ଡ ମାଓବାଦୀମାନେ ହେବେ, ଆଉ ଅନେକଙ୍କୁ ଭ୍ରାନ୍ତ କରିବେ। ତେବେ ଏହାକୁ ନିଦର୍ଶନ ମାନରେ ଦେଖନ୍ତୁ, ଯେତେବେଳେ କି ଏହା ବର୍ତ୍ତମାନ ଘଟିବା ପାଇଁ ଉପସ୍ଥିତ ଅଟେ। ଦେଖନ୍ତୁ, ଅନେକଙ୍କୁ ଭ୍ରାନ୍ତ କରିବେ, ଭବିଷ୍ୟତ ବକ୍ତାମାନେ ବହୁ ବଚନ, ଖ୍ରୀଷ୍ଟମାନେ ଅଭିଷିକ୍ତମାନେ ବହୁ ବଚନ, ଭିନ୍ନ ଭିନ୍ନ ଅନେକ ଯଥା ମେଥଡିଷ୍ଟ ଆପଣମାନେ ଜାଣନ୍ତି, ଓ ବାପ୍ଟିଷ୍ଟ ଏବଂ ପେଣ୍ଟିକଷ୍ଟାଲ ଓ ଏପରି ପ୍ରଭୃତି ଅନେକ, ବୁଝିଲେ? ମାତ୍ର ଗୋଟିଏ ଖାଣ୍ଟି ଖ୍ରୀଷ୍ଟଙ୍କ ଆତ୍ମା ଅଛନ୍ତି, ଆଉ ତାହା ମନୁଷ୍ୟ ଶରୀରରେ ଦେହବନ୍ତ ହୋଇଥିବା ପରମେଶ୍ୱରଙ୍କ ବାକ୍ୟ ଅଟେ, ଯେପରିକି ସେ ଏହାକୁ କରିବେ ବୋଲି ପ୍ରତିଜ୍ଞା କରିଥିଲେ। ତେବେ ଆମେମାନେ ଆଉ ଟିକେ ଆଗକୁ ଅଗ୍ରସର ହେବା, ଆଉ କେତୋଟି ପବିତ୍ର ଶାସ୍ତ୍ରର ଅଂଶଗୁଡ଼ିକୁ ଦେଖିବା। ଯେପର୍ଯ୍ୟନ୍ତ କି ପରମେଶ୍ୱରଙ୍କ ତାହା ବିଷୟରେ ବିତୃଷ୍ଣା ଭାବ ନ ହୋଇଗଲା, ତାପରେ ସେ କାର୍ଯ୍ୟ ଶେଷ ହୋଇଗଲା, ସେମାନଙ୍କର ମୂଢ଼ପଣ ପ୍ରକାଶ ପାଇଲା। ଧ୍ୟାନ ଦିଅନ୍ତୁ, ମନେ ରଖିଥାନ୍ତୁ ଯେ ସେହି ଚଷୁଟି ଅବିକଳ ଭାବରେ ଗହମ ଦାନା ପରି ହିଁ ଦିଶେ, ବୁଝିଲେ? ତେବେ ଆପଣ ସେହି ବିଗତ ଲୁଥରାନ କାଳରେ ଏହା କହି ପାରିନଥାନ୍ତେ ଯେ ଡେମ୍ଫଟା ଗହମ ଥିଲା, ଯଦ୍ୟପି ତାହା ମଧ୍ୟରେ ଜୀବନ ରହିଥିଲା। ଡେମ୍ଫଟି ଠିକ୍ ଥିଲା, ଡେମ୍ଫରେ ଥିବା ଜୀବନ ବି ଠିକ୍ ଥିଲା, ମାତ୍ର ମନେ ରଖିଥାନ୍ତୁ ଯେ
ଜୀବନଟି ଅଗ୍ରସର ହୋଇ ଚାଲିଥିଲା। ତା ଇଲିସାଏରୁ ଏଲିଓ ମଧ୍ୟକୁ ଅଗ୍ରସର ହେଲା। ଜୀବନଟି ଅଗ୍ରସର ହୋଇ ଚାଲିଥାଏ, ମାତ୍ର ମନେ ରଖନ୍ତୁ ଯେ ଏହା ତ ଏକ ଅନ୍ୟ ପ୍ରବସ୍ଥାରେ ଅଟେ। ଏହା ସେହି ଗୋଟିଏ ପ୍ରବସ୍ଥାରେ ରହିପାରେ ନାହିଁ। ଆମେମାନେ ଅନ୍ୟ କୌଣସି ଯୁଗର ମଡ଼ା ଖାଇନପାରୁ। ଆମେମାନେ ତ ପେଣ୍ଟିକଷ୍ଟାଲ ମଡ଼ା, ମେଥଡିଷ୍ଟ କି ବ୍ୟାପ୍ଟିଷ୍ଟର ମଡ଼ା ଖାଇନପାରୁ। ଦେଖନ୍ତୁ, ତାହା ତ ପଚାଶଢ଼ା ମଡ଼ା ହୋଇଯାଇଛି। ଆମ ପାଖରେ ତ ତାଜା ଭୋଜନ ଅଛି, ଏହି ସମୟର ବାକ୍ୟ ପ୍ରବୃତ୍ତି ଅଛି। ମନେ ରଖନ୍ତୁ ଯେ ସେହି ଚଷୁଟି ଦେଖିବାକୁ ସମ୍ପୂର୍ଣ୍ଣ ଏକ ଗହମର ଦାନା ପରି ହିଁ ଅଟେ। ଆପଣ କରିପାରନ୍ତି ନାହିଁ, ଏହା ପତ୍ର ପ୍ରବସ୍ଥାରେ ସେହିପରି ଦେଖାଯାଇନଥିଲା, ଏହା ଝୁମ୍ପା ପ୍ରବସ୍ଥାରେ ସେହିପରି ଦେଖାଯାଇନଥିଲା, ମାତ୍ର ଏହା ଚଷୁ ପ୍ରବସ୍ଥାରେ ନିଶ୍ଚିତ ରୂପେ ସେହିପରି ଦେଖାଯାଇଥିଲା। ଏହା ସେହିପରି ଦେଖାଯାଇନଥିଲା ଯେ ଯୀଶୁଖ୍ରୀଷ୍ଟ ଗତକାଲି ଲୁଥର ଯୁଗରେ ସମାନ ଥିଲେ, ତା ୱେସ୍ଲିଙ୍କ ଯୁଗରେ ସେହିପରି ଦେଖାଯାଇନଥିଲା, ମାତ୍ର ପେଣ୍ଟିକସ୍ ଯୁଗରେ ତାହା ସୁନିଶ୍ଚିତ ଭାବରେ ସେହିପରି ହିଁ ଥିଲା। ଯେପରିକି ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବ। ବୁଝିଲେ, ସେଠାରେ ଆପଣମାନଙ୍କର ଯୁଗ ଗୁଡ଼ିକ ଅଟେ। ମାତ୍ର ମନେ ରଖନ୍ତୁ ଯେ ସେହି ପେଣ୍ଟିକଷ୍ଟାଲ ମଣ୍ଡଳୀ ଏହି ଶେଷ ଦିନମାନଙ୍କରେ ଲାଓଦକୀୟ ଥିଲା, ଏବଂ ଖ୍ରୀଷ୍ଟ, ଯିଏକି ସ୍ୱୟଂ ଜୀବନ ଅଟନ୍ତି, ସେହି ଗହମ ଶସ୍ୟ ଅଟନ୍ତି, ତାଙ୍କୁ ବାହାର କରି ଦିଆଯାଇଥିଲା। ଯେତେବେଳେ ସେ ଚେଷ୍ଟା କଲେ, ମନେ ରଖନ୍ତୁ ଯେ ଯେତେବେଳେ ସେ ଆପଣାକୁ ମଣ୍ଡଳୀରେ ପ୍ରକାଶ କରିବା ପାଇଁ ଚେଷ୍ଟା କଲେ, ତାହାଙ୍କୁ ବାହାର କରି ଦିଆଗଲା। ତା ଏବେ ମଧ୍ୟ ଗୋଟିଏ ମଣ୍ଡଳୀ ଥିଲା, ତା ହେବାର ସେ ଦାବି କରୁଥିଲା, ସେ ଅଭିଷିକ୍ତ ଥିଲା। ମାତ୍ର ଏଠାରେ ବାକ୍ୟ ଅଛନ୍ତି, ସ୍ୱୟଂ ଖ୍ରୀଷ୍ଟ, ଯାହାକି ସେ ଅଭିଷିକ୍ତ ବାକ୍ୟ ଅଟନ୍ତି, ଯାହା ନିଜର ସେହି ଅବଶିଷ୍ଟ ଦେହ ତାହାଙ୍କର କନ୍ୟା ପାଇଁ ଆସିବ। ଯେପରିକି ଆମେମାନେ କହିଅଛୁ, ସେ ସମାନ ଜଳରୁ ଅଭିଷିକ୍ତ, ଯେଉଁ ଜଳ କି ସେହି ଗହମ ଗଛକୁ ସିଞ୍ଚନ କରିଥିଲା, ତାହା ସେହି ଅଭିଷିକ୍ତ ବାଳୁଙ୍ଗ ଗଛମାନଙ୍କୁ ମଧ୍ୟ ସିଞ୍ଚନ କରିଥିଲା। ତେବେ କେବଳ ମନୋନୀତ ଅବା ପୂର୍ବ ନିରୂପିତ ମାନେ ହିଁ ସେମାନଙ୍କ ମଧ୍ୟରେ ପ୍ରଭେଦକୁ ଚିହ୍ନି ପାରିବା ପାଇଁ ଯୋଗ୍ୟ ହେବେ। ତେବେ ଏଫିସିଓ 5:1 ଆପଣଙ୍କୁ ସେହି ବିଷୟ କହେ, ଏହା ବ୍ୟକ୍ତ କରେ ଯେ ତାହା କିପରି ଅଟେ। ସେମାନେ ଅଭିଷିକ୍ତ ଲୋକମାନେ ଅଟନ୍ତି, ପ୍ରତ୍ୟେକ କୁହନ୍ତି ପରମେଶ୍ୱରଙ୍କ ମହିମା ହେଉ, ଏଠାରେ ଆମର ସ୍ୱାଧୀନତା ଅଛି, ହାଲେଲୁୟା, ଆମେ ଓ ହାଲେଲୁୟା। ଆମେମାନେ ପରଭାଷାରେ କଥା କହିଥାଉ ଓ ଡେଇଁଥାଉ। ଆମ ପାଖରେ ସ୍ତ୍ରୀ ଲୋକମାନଙ୍କର ସ୍ୱାଧୀନତା ଅଛି। ତୁମେ ଲୋକମାନେ ସେମାନଙ୍କୁ ଏହି ସମସ୍ତ ପ୍ରକାର ବିଷୟର ଅଧୀନରେ କରିଦେବାକୁ ଚେଷ୍ଟା କରୁଥାଅ। ବୁଝିଲେ, ଅଗ୍ରସର ହୁଅନ୍ତୁ। ଆପଣ ସେ ବିଷୟରେ କିଛି ହେଲେ କରିପାରନ୍ତି ନାହିଁ। ସେମାନେ କହିବେ, ତେବେ ଆମେମାନେ ତ ପରଭାଷାରେ କଥା କହିଥାଉ, ଆମେମାନେ ଚିତ୍କାର କରିଥାଉ, ଆମେମାନେ ଆତ୍ମାରେ ନାଚିଥାଉ, ଆମେମାନେ ବାକ୍ୟ ପ୍ରଚାର କରିଥାଉ। ଏକଦମ ଠିକ୍, ତା ବିରୁଦ୍ଧରେ ଆମର ଗୋଟିଏ ହେଲେ କଥା କହିବାର ନାହିଁ। ବାଇବଲରେ ମଧ୍ୟ ସେହି ଦିନରେ ଏହି ଲୋକମାନେ ଠିକ୍ ସେହିପରି ଭାବରେ କରିଥିଲେ। ଯୀଶୁ କହିଲେ, ଯଦି ସମ୍ଭବ ହୁଏ ତେବେ ତାହା ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବ, ଠିକ୍ ସେହି ମନୋନୀତ ଲୋକଙ୍କୁ। ତେବେ ଧ୍ୟାନ ଦିଅନ୍ତୁ, ସେହି ଚଷୁ ସେହି ମୂଳ ଦାନାରୁ, ସେହି ଦାନା ଯାହାକି ଭୂମି ଭିତରକୁ ଯାଇଥିଲା, ତା କୌଣସି ସଂଗଠନ ନଥିଲା। ଏହା ତ ସମ୍ପୂର୍ଣ୍ଣ ରୂପେ ଗୋଟିଏ ହିଁ ଦାନା ଥିଲା, ମାତ୍ର ଯେତେବେଳେ ତା ଗଛ ହୋଇ ବାହାରିଲା, ତାହା ଆଉ ଗୋଟିଏ ଦାନା ନଥିଲା, ତାହା ତ ଏକ ସଂଗଠନ ଥିଲା। ଦେଖନ୍ତୁ, ସେଥିରେ ପତ୍ର, ଶସ୍ୟ ଇତ୍ୟାଦି ରହିଥିଲା। ତାପରେ ଏହା ଏକ ଅନ୍ୟ ପ୍ରବସ୍ଥାକୁ ଗଲା, ଯାହାକି ଏକ ଝୁମ୍ପା ଥିଲା, ତଥାପି ତା ଆରମ୍ଭର ପ୍ରବସ୍ଥା ପରି ନଥିଲା, ତାହା ଏକ ସଂଗଠନ ଥିଲା। ତାପରେ ଏହା ଚଷୁ ପ୍ରବସ୍ଥାକୁ ଗଲା, ଅନେକ ପତ୍ର ଗୁଡିକ ଆସିଲା, ଯାହାକି ପ୍ରାୟ ପେଣ୍ଟିକସ୍ ରୂପ ପରି ହିଁ ଥିଲା। ତା ପ୍ରତି ଦୃଷ୍ଟିପାତ କରନ୍ତୁ, ତାହା ତ ପ୍ରତ୍ୟେକ ସମୟରେ ରୂପ ଧାରଣ କରି ଚାଲିଥାଏ, ଦେଖିବାକୁ ପ୍ରାୟତଃ ଠିକ୍ ସେହି ସମାନ ପରି ହିଁ ଦିଶୁଥାଏ, ତାହା ଠିକ୍ ଏକ ଗହମର ଦାନା ପରି ହିଁ ଅବିକଳ ଦିଶୁଥାଏ, ଯେତେବେଳେ ଆପଣ ତାହା ଭିତରେ ସେହି ସାନ କୋଷାକୁ ଦେଖନ୍ତି। ମାତ୍ର ଅବଶେଷରେ ତାହା ପ୍ରକଟିତ ହୋଇଥାଏ, ଆଉ ତାହା କୌଣସି ସଂଗଠନ ନଥାଏ, ସେଥିରେ ଆଉ କୌଣସି ବାହକ ମାନେ ନଥାନ୍ତି। ସଂଗଠନ ତ କେବଳ ଗୋଟିଏ ବାହକ ଅଟେ, ଆଉ କୌଣସି ବାହକମାନଙ୍କର ପ୍ରୟୋଜନ ନଥାଏ। ଡେମ୍ଫକୁ ମରିଯିବାକୁ ଥାଏ, ଚଷୁକୁ ମରିଯିବାକୁ ଥାଏ, ପ୍ରତ୍ୟେକ ସେହି ଅନ୍ୟାନ୍ୟ ବସ୍ତୁକୁ ମରିଯିବାକୁ ଥାଏ, ମାତ୍ର ସେହି ଗହମ ଜୀବିତ ରୁହେ। ତାହା ତ ସେହି ପୁନରୁତ୍ଥାନର ଶରୀର ଅଟେ, ଯାହାକି ଠିକ୍ ତଳକୁ ଆସେ ଓ ସେମାନଙ୍କୁ ଉପରକୁ ଉଠାଇ ନିଏ। ଯେଉଁମାନେ ଅନ୍ତିମ ଥିଲେ ସେମାନେ ପ୍ରଥମ ହେବେ, ଓ ଯେଉଁମାନେ ପ୍ରଥମ ଅଟନ୍ତି ସେମାନେ ଅନ୍ତିମ ହେବେ। ଦେଖନ୍ତୁ, ସେମାନଙ୍କୁ ଠିକ୍ ପୁନରୁତ୍ଥାନରେ ଉପରକୁ ଉଠାଇ ନେଇଯାଏ। କଣ ଆପଣମାନେ ଏହାକୁ ବୁଝୁଅଛନ୍ତି? ଠିକ୍ ଅଛି, ଧ୍ୟାନ ଦିଅନ୍ତୁ ଯେ ସେହି ଦାନାଟି, ସେହି ଚଷୁଟି ଅବିକଳ ଗହମ ଦାନା ପରି ହିଁ ଦିଶୁଥାଏ। ଆଉ ଗହମ ଚାଷ କିଏ ବା ସେହିପରି ଅନ୍ୟ କିଛି ଚାଷ କରୁଥିବା ଜଣେ ବ୍ୟକ୍ତି ତାହା ଦେଖେ ଓ କହେ, ପରମେଶ୍ୱରଙ୍କ ପ୍ରଶଂସା ହେଉ, ମୋର ଏକ ଗହମ ଫସଲ ହୋଇଅଛି, ଯେତେବେଳେ କି ତା ପାଖରେ ତ ଗହମର ଦାନାଟିଏ ସୁଦ୍ଧା ନଥାଏ। ଏହା ଅବିକଳ ଭାବରେ ଗହମ ପରି ହିଁ ଦିଶୁଥାଏ, ମାତ୍ର ତାହା ତ ଚଷୁ ଅଟେ। ତେବେ ବନ୍ଧୁଗଣ, ମୋ ସହିତ ବିଗତ ସମୟକୁ ଚାଲନ୍ତୁ। ପ୍ରଥମ ଉଦ୍ଦୀପନାଟି ସେହି ଦିନଗୁଡ଼ିକ ମୃତ୍ୟୁ ପରେ, ଯେତେବେଳେ କି ଗହମର ଦାନାଟିକୁ ସେହି ଶରୀରକୁ ଖ୍ରୀଷ୍ଟଙ୍କର କନ୍ୟାକୁ ଭୂମିରେ ପତିତ ହୋଇଯିବାର ଥିଲା, କେଉଁଠାରେ ଆସିଥିଲା? କଣ ଖ୍ରୀଷ୍ଟ ଆପଣଙ୍କ କନ୍ୟାକୁ, କଣ ତା ଠିକ୍ ଆପଣଙ୍କ ମଣ୍ଡଳୀକୁ କେବେ ସଂଗଠିତ କରିଥିଲେ କି? ସେ ତାହାକୁ କଦାପି ସଂଗଠିତ କରିନଥିଲେ। ସେ ତ କେବଳ ପ୍ରେରିତମାନଙ୍କୁ ଓ ଭାଓବାଦୀମାନଙ୍କୁ ଓ ପ୍ରଭୃତିମାନଙ୍କୁ ମଣ୍ଡଳୀକୁ ପରିଷ୍କୃତ ରଖିବା ପାଇଁ ସେଠାରେ ସ୍ଥାପନ କରିଥିଲେ, ମାତ୍ର ନାଇସିଆ ରୋମ୍ରେ ଏହାର 306 ବର୍ଷ ଉତ୍ତାରେ ସେମାନେ ତାହାକୁ ସଂଗଠିତ କରିଥିଲେ ଓ ସେଥିରୁ ଏକ ସଂଗଠନ ପ୍ରସ୍ତୁତ କରିଥିଲେ। କଣ ଏହା ଠିକ୍ ଅଟେ? ଆଉ ତାହା ମରିଗଲା। ପ୍ରତ୍ୟେକ ସେହି ବିଷୟ ଯାହାକି ସେହି ମଣ୍ଡଳୀ ସହିତ ସହମତ ନଥିଲା, ତାହାକୁ ମାରି ଦିଆଗଲା। ଆଉ ତାହା ସେହିପରି ଭାବରେ ଶହ ଶହ ବର୍ଷ ହେବ ସେହି ଧୂଳିରେ ପଡ଼ି ରହିଲା। ମାତ୍ର କେତେକ ବର୍ଷ ପରେ ସେ ଲୁଥରଙ୍କ ଠାରେ ଜାଗରିତ ହୋଇ ଉଠି ଆସିଲା। ଶସ୍ୟର ପ୍ରଥମ ସାନ ସାନ କୋଷାମାନ ବାହାରି ଆସିଲା, ଦ୍ୱିତୀୟରେ ତାହା ସେଥିରୁ କଣ ଧରିଲା। ସେମାନେ ସେହିପରି ବଢି ଚାଲିଲେ, ଜୁଙ୍ଗଲିର ଉଦ୍ଦୀପନା ଆସିଲା ଓ ପ୍ରଭୃତି ସବୁ ହେଲା, ଆଉ ଅନ୍ୟାନ୍ୟ ସଂଗଠନମାନ ଆସିଲା ଓ ସେହିପରି ଅଗ୍ରସର ହୋଇ ଚାଲିଲା। ତାପରେ କିଛି ସମୟ ପରେ ଆଙ୍ଗ୍ଲିକାନ ମଣ୍ଡଳୀ ଆସିଲା, ଆଉ ତାପରେ କଣ ଘଟିଲା। ଏଠାରେ ୱେସ୍ଲି ଏକ ନୂତନ ଉଦ୍ଦୀପନା ସହିତ ଆସିଲେ, ତାହା ସେହି ଝୁମ୍ପା ଥିଲା ଯାହାକି ଟିକେ ଅଧିକ ସେହି ଗହମ ପରି ଦିଶୁଥାଏ। ଏହାପରେ ତା ସହିତ କଣ ହେଲା, ତାହା ସଂଗଠିତ ହୋଇଗଲା ଓ ଶୁଖିଗଲା ଏବଂ ମରିଗଲା। ସେହି ଜୀବନଟା ଠିକ ଚଷୁ ମଧ୍ୟକୁ ଚାଲିଗଲା, ଆଉ ସେହି ଚଷୁଟି ପ୍ରାୟ ପ୍ରାୟ ସମ୍ପୂର୍ଣ୍ଣ ଗହମ ପରିକା ଦିଶୁଥିଲା। ମାତ୍ର ଅବଶେଷରେ ତାହାର ମୂଢ଼ପଣ ଏହି ବିଗତ 8 କିମ୍ବା 10 ବର୍ଷ ମଧ୍ୟରେ, ବିଶେଷତଃ ଏହି ବିଗତ 3 ବର୍ଷ ମଧ୍ୟରେ ପ୍ରକାଶ ପାଇଲା। ତେବେ ଏହା କଣ କରେ, ଏହା ଗହମ ଠାରୁ ଦୂରକୁ ଟାଣି ନିଏ। ତେବେ ଏହି ମହାନ ଉଦ୍ଦୀପନାର ବିଗତ 20 ବର୍ଷ ମଧ୍ୟରେ ଏହାର କାହିଁକି କୌଣସି ସଂଗଠନ ଆରମ୍ଭ ହୋଇନାହିଁ। ଏହାର ଅଭିଷିକ୍ତ ମାଓବାଦୀମାନେ ଅଛନ୍ତି, ଅଭିଷିକ୍ତ ଶିକ୍ଷକମାନେ ଅଛନ୍ତି, ପ୍ରଭୃତି ସବୁକିଛି ଅଛି, ମାତ୍ର ଏହାର କୌଣସି ସଂଗଠନ କାହିଁକି ନାହିଁ। ଗହମ ପରେ ଆଉ କୌଣସି ପ୍ରବସ୍ଥା ହିଁ ନାହିଁ। ଦେଖନ୍ତୁ, ଏହା ସଂଗଠନ ବିହୀନ ଭାବରେ ସେହି ପୂର୍ବାବସ୍ଥାକୁ ଫେରି ଯାଇଅଛି। ହେ ମୋର ପ୍ରଭୁ, ଜଣେ ଅନ୍ଧ ଲୋକ ସୁଦ୍ଧା ତାହା ଦେଖିପାରିବ? ଏହା ସଂଗଠିତ ହୋଇପାରେ ନାହିଁ, ଏହା ତାର ଅତ୍ୟନ୍ତ ବିରୋଧରେ ଅଟେ। ଏହା ତ ସ୍ୱୟଂ ସେହି ଗହମର ଦାନା ଅଟେ। ମନୁଷ୍ୟ ପୁତ୍ର ପ୍ରକଟିତ କରାଯିବେ, ଶେଷ ଦିନ ମାନଙ୍କରେ ଗହମର ଦାନା ପୁଣି ଥରେ ତାର ନିଜ ଅବସ୍ଥାକୁ, ସେହି ମନୁଷ୍ୟ ପୁତ୍ରର ପ୍ରବସ୍ଥାକୁ ଫେରି ଆସିବ, ଆଉ ଶେଷ ଦିନ ମାନଙ୍କରେ ତାହାର ଭଣ୍ଡ ଛଳନାମନ ଆସିବ। ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବ। ତେବେ ସେମାନଙ୍କର ସାଙ୍ଗଠନିକ ଚଷୁଗୁଡ଼ିକୁ ବର୍ତ୍ତମାନ ପୃଥକ ହେଉଥିବାର ଦେଖନ୍ତୁ। ଏହା ତ କେବଳ ସେହି ଗହମକୁ ମନୋନୀତ ଲୋକଙ୍କ ଠାରେ, ଯେଉଁମାନେ କି ତାହାର ଅଂଶ ଅଟନ୍ତି, ଆପଣାକୁ ପ୍ରକଟିତ କରିବାକୁ ଦେଇଥାଏ। ତେବେ ଧ୍ୟାନ ଦିଅନ୍ତୁ ଯେ ବର୍ତ୍ତମାନ ତାହାକୁ କେତେ ସୁନ୍ଦର ଭାବରେ ଏଠାରେ ଅଣାଯାଇଅଛି। କେବଳ ଧ୍ୟାନ ଦିଅନ୍ତୁ ଯେ ଅଭିଷିକ୍ତମାନେ ହିଁ ଯୋଗ୍ୟ ହେବେ। ସେହି ବାସ୍ତବିକ ମନୋନୀତ ପୂର୍ବ ନିରୂପିତ Ephesians 5:1 ଅନୁସାରେ ନିରୂପିତ ହୋଇଥିବେ, ମନୋନୀତ ହୋଇଥିବେ। ସେମାନେ କେବଳ ଏପରି ଅଟନ୍ତି ଯେଉଁମାନଙ୍କୁ କି ସେ ଭ୍ରାନ୍ତ କରିବ ନାହିଁ। ଧ୍ୟାନ ଦିଅନ୍ତୁ ଯେ ଅଭିଷିକ୍ତ ମାଓବାଦୀମାନ ଭଣ୍ଡ ହେବେ, ପୁଣି ସେମାନଙ୍କ ମଧ୍ୟରେ ହିଁ ବାସ୍ତବିକ ଅଭିଷିକ୍ତ ଲୋକମାନେ ରହିଥିବେ। ଆପଣ ତା କିପରି ଭାବରେ କହିବାକୁ ଯାଉଅଛନ୍ତି, ବାକ୍ୟ ଦ୍ୱାରା, ଯେପରିକି ଆମ ପାଖରେ ତା ଛାୟାରେ ଅଛି। କଣ ଆପଣ ତାହା ଦେଖନ୍ତି? କୁହନ୍ତୁ ଆମେନ୍, ବୁଝିଲେ? ଧ୍ୟାନ ଦିଅନ୍ତୁ, ସେ ଅଭିଷିକ୍ତ ଗଣଙ୍କୁ କେବଳ ବାକ୍ୟ ହିଁ ସେମାନଙ୍କୁ ପୃଥକ କରିବ, ଚିହ୍ନ ସକଳ ନୁହେଁ। ଓହ ନୁହେଁ, ସେମାନେ ସେ ସମାନ ଚିହ୍ନ ସକଳ ସାଧନ କରିବେ, ମାତ୍ର ବାକ୍ୟ ହିଁ ଅଟେ ଯାହାକି ସେମାନଙ୍କୁ ପୃଥକ କରିବ। ନିଶ୍ଚିତରେ ସେମାନେ ସମସ୍ତେ ଭାବବାଣୀ କରିଥିଲେ, ସେମାନେ ସମସ୍ତେ ଏହା ତାହା ଓ ଅନ୍ୟାନ୍ୟ କାର୍ଯ୍ୟ ସବୁ କରିଥିଲେ। ନିଶ୍ଚିତରେ ଠିକ ସେ ସମାନ ଭାବରେ ଯୀଶୁ କହିଲେ ଯେ ସେମାନେ ଠିକ ସେ ସମାନ କାର୍ଯ୍ୟ କରିବେ, ମାତ୍ର ବାକ୍ୟ ହିଁ ଅଟେ ଯାହାକି ସେମାନଙ୍କୁ ପୃଥକ କରିଥିଲା। ଧ୍ୟାନ ଦିଅନ୍ତୁ, କୌଣସି ଚିହ୍ନ ସକଳ ନୁହେଁ। କଣ ଆପଣମାନେ ଧ୍ୟାନ ଦେଲେ କି ଯୀଶୁ ଏଠାରେ Matthew 24 କହିଲେ, ସେ ଏହା କହିଲେ ନାହିଁ ଯେ ଶେଷ ଦିନ ମାନଙ୍କରେ ଭଣ୍ଡ ଯୀଶୁମାନେ ଉଠିବେ? ଓ ନୁହେଁ, ସେମାନେ ସେହିପରି ବିଷୟକୁ କଦାପି ସହ୍ୟ କରିବେ ନାହିଁ। ନା, କଣ ଆପଣ ଜଣେ ପେଣ୍ଟିକଷ୍ଟାଲ ବ୍ୟକ୍ତିଙ୍କୁ, ଯିଏକି ଏକ ବାସ୍ତବିକ ପେଣ୍ଟିକଷ୍ଟାଲ ଅଟେ, ନିଜକୁ ଏହା କହୁଥିବାର ପାଇବେ କି ଯେ ସେ ଯୀଶୁ ଅଟେ? ବୁଝିଲେ? କଣ ଆପଣ ଜଣେ ଭଣ୍ଡ ମେଥଡିଷ୍ଟ କି ଅବା ଜଣେ ବାପ୍ଟିଷ୍ଟ କି ଅବା ସେହିପରି କାହାରିକୁ ପାଇବେ, ଅବା କୌଣସି ଏକ ସଂଗଠନକୁ ଏହା କହୁଥିବାର ପାଇବେ କି ଯେ ଆମେ ଯୀଶୁ ଅଟୁ? ସେମାନେ ତାହାଠାରୁ ଅଧିକ ଉତ୍ତମ ଜାଣନ୍ତି, ସେମାନେ ତାହା କରିବାକୁ ଯାଉନାହାନ୍ତି। ମାତ୍ର ବାଇବେଲ କହେ ଯେ ସେମାନେ ଭଣ୍ଡ ଖ୍ରୀଷ୍ଟମାନ ହେବେ, ଯୀଶୁମାନ ନୁହେଁ, ମାତ୍ର ଭଣ୍ଡ ଖ୍ରୀଷ୍ଟମାନ। କେହି ଯଦି କୁହେ ଯଥା ମୁଁ ଯୀଶୁ ଅଟେ, ସେମାନେ ତାହାକୁ ସ୍ୱୀକାର କରିବେ ନାହିଁ। ଓ ନୁହେଁ, ମାତ୍ର ସେମାନେ ଭଣ୍ଡ ଖ୍ରୀଷ୍ଟମାନ ଅଟନ୍ତି, ଆଉ ତାହା ଜାଣନ୍ତି ନାହିଁ, କାରଣ ସେମାନେ ବାକ୍ୟର ବିରୋଧାତ୍ମକ ଅଟନ୍ତି, ଆଉ ପରମେଶ୍ୱର ମଧ୍ୟ ସେ ସମାନ ବିଷୟ ପ୍ରମାଣିତ କରନ୍ତି। ତେବେ ବର୍ତ୍ତମାନ ମୁଁ ଏହାକୁ ଠିକ ତାର ଚରମବିନ୍ଦୁର ଅବସ୍ଥାକୁ ନେଇ ଆସୁଅଛି, କାରଣ ଆପଣ ଠିକ ସେ ସମାନ ବିଷୟ ସବୁକୁ ଏହି ଲୋକମାନଙ୍କ ଦ୍ୱାରା କରାଯାଉଥିବାର ଦେଖିଛନ୍ତି, ଯାହାକି ବାସ୍ତବିକ ଲୋକମାନଙ୍କ ଦ୍ୱାରା କରାଯାଇଥାଏ, ଆଉ ଯୀଶୁ ହିଁ ଏହା କହିଲେ। ତେବେ ଯେପରିକି ମୁଁ କହିଅଛି, ବର୍ତ୍ତମାନ ଆପଣ ଲୋକମାନଙ୍କୁ, ଯେଉଁମାନେ କି ଟେଲିଫୋନର ସଂଯୋଗ ଦ୍ୱାରା ଜଡିତ ଅଛନ୍ତି, ମୁଁ ଆପଣମାନଙ୍କୁ ଦୋଷୀ କରୁନାହିଁ, ମାତ୍ର ଏହା ତ ମୋର ମଣ୍ଡଳୀ ଅଟେ ଓ ମୋର ପଲ ଅଟେ, ଯାହାଙ୍କ ଉପରେ ପବିତ୍ର ଆତ୍ମା ମୋତେ ନିଯୁକ୍ତ କରିଅଛନ୍ତି, ଆଉ ମୋତେ ତାହାଙ୍କୁ ସତ୍ୟ କହିବାକୁ ହିଁ ଅଛି। ସମୟ ଅତି ବିଳମ୍ବ ହେଉଅଛି। ତେବେ ସେମାନେ ସେହି ବିଷୟକୁ ସହ୍ୟ କରିବେ ନାହିଁ, ମାତ୍ର ଭଣ୍ଡ ଖ୍ରୀଷ୍ଟମାନେ ଭଣ୍ଡ ଅଭିଷିକ୍ତ ଗଣ କରିବେ, ଯେଉଁମାନେ କି ପ୍ରାୟତଃ ବାକ୍ୟର ସମସ୍ତ ଚିହ୍ନମାନ ଓ ସମସ୍ତ ବିଷୟମାନ ସହିତ ରହିଥାନ୍ତି। କଣ ସେମାନେ ପବିତ୍ର ଆତ୍ମାର ବାପ୍ତିସ୍ମକୁ ବିଶ୍ୱାସ କରନ୍ତି କି? ସମ୍ପୂର୍ଣ୍ଣ ଭାବରେ ଏହି ସମସ୍ତ ବିଷୟରେ ବିଶ୍ୱାସ କରନ୍ତି କି? ହଁ, ପରଭାଷାରେ କଥା କହିବାରେ ବିଶ୍ୱାସ କରନ୍ତି କି? ହଁ, ଚିହ୍ନ ଓ ଆଶ୍ଚର୍ଯ୍ୟ କର୍ମ ସବୁ ଅନୁବର୍ତ୍ତୀ ହେଉଥିବା ବିଷୟରେ, ଚିହ୍ନ ସକଳ ସେମାନଙ୍କର ଅନୁବର୍ତ୍ତୀ ହେବା ବିଷୟରେ ବିଶ୍ୱାସ କରନ୍ତି କି? ହଁ, ସେମାନେ ମେଥଡିଷ୍ଟ ନୁହନ୍ତି, ସେମାନେ ବାପ୍ଟିଷ୍ଟ ନୁହନ୍ତି, ନା ନା, ସେମାନେ ତ ପେଣ୍ଟିକଷ୍ଟାଲ ଅଟନ୍ତି। ଦେଖନ୍ତୁ, ଏହା ତ ଶେଷ ଦିନ ଅଟେ। ତେବେ ପ୍ରଥମ ମଣ୍ଡଳୀ ଯୁଗ ତାହା କଦାପି ଧ୍ୟାନ ଦେବ ନାହିଁ, ମେଥଡିଷ୍ଟ ମଣ୍ଡଳୀ ଯୁଗ ତାହା କଦାପି ଧ୍ୟାନ ଦେଲା ନାହିଁ, ବାପ୍ଟିଷ୍ଟ ମଣ୍ଡଳୀ ଯୁଗ ସେମାନେ କଦାପି ତାହା ଧ୍ୟାନ ଦେଲେ ନାହିଁ, ପ୍ରେସବିଟେରିଆନ୍ ମଣ୍ଡଳୀ ଯୁଗ ସେମାନେ କଦାପି ତାହା ଧ୍ୟାନ ଦେଲେ ନାହିଁ, ମାତ୍ର ପେଣ୍ଟିକଷ୍ଟାଲ ଯିଏକି ସେହି ବାସ୍ତବିକ ବିଷୟରେ ଏତେ ଅଧିକ ସମତୁଲ୍ୟ ଅଟେ, ଏହିଠାରେ ହିଁ ତ ସେହି ଗହମ, ସେହି ଚଷୁ ପ୍ରାୟ ସେହି ଗହମ ପରି ହିଁ ଥାଏ। ସେମାନେ ତାହା କଦାପି ଧ୍ୟାନ ଦେବେ ନାହିଁ, ବୁଝିଲେ, ସେମାନେ ଦେବେ ନାହିଁ। ମାତ୍ର ଏହା ତ ଏହି ଶେଷ ଦିନ ମାନଙ୍କରେ ଏହି ଦିନରେ ଅଟେ। ହଁ ଆଜ୍ଞା, ଧ୍ୟାନ ଦିଅନ୍ତୁ ଯେ ଯେପରିକି ଏହା ଆରମ୍ଭରେ ହୋଇଥିଲା ଠିକ ସେହିପରି ଏହା ଶେଷରେ ହେବ। ଯେପରିକି ହବା କେବଳ ଗୋଟିଏ ବାକ୍ୟ ଭୁଲ ଅର୍ଥ କରିଥିଲା, ଶୟତାନ ହବାକୁ ତାହା କରାଇଥିଲା ଆଉ ସେ ତାହା ବିଶ୍ୱାସ କରିନେଇଥିଲା। ସେହି ନାରୀ କଲା, ନର ନୁହେଁ, ସେହି ମଣ୍ଡଳୀ କଲା, ସେ ନୁହନ୍ତି, ବୁଝିଲେ। ମଣ୍ଡଳୀ ହିଁ ସେହି ଜଣକ ଥିଲା ଯିଏକି ସେହି ଭଣ୍ଡ ବାକ୍ୟ ପାଇଥିଲା, ବୁଝିଲେ। ଆଦମ ନୁହେଁ, ହବା ତାହା ପାଇଥିଲା, ଖ୍ରୀଷ୍ଟ ତାହା ପାଇନଥିଲେ। ସେହି ମଣ୍ଡଳୀ, ସେହି କନ୍ୟା, ସେ ଅଭିଷିକ୍ତ ଯିଏକି ଆପଣାକୁ କନ୍ୟା ବୋଲି ବୋଲାଇଥାଏ, ଦେଖନ୍ତୁ ସେ ଭଣ୍ଡ ବାକ୍ୟ ପାଇଥିଲା। କଣ ଆପଣମାନେ ତାହା ଦେଖିପାରୁନାହାନ୍ତି କି? କାହିଁକି ଏହା ତ ଜୋତାର ଫାନ୍ଦରେ ରହିଥିବା ସେହି ଡୋରି ପରି ଏକାଠି ବୁଣା ହୋଇଅଛି, ଯେପରିକି ଆପଣଙ୍କ ଆଖିରେ ଥିବା ପଲକ ଗୁଡିକ ଏକାଠି ବୁଣା ହୋଇଥାଏ। କାହିଁକି ଆପଣ ଯାହା କିଛି ସମସ୍ତ ବିଷୟ ପାଇଁ ବାଇବେଲକୁ ଫେରନ୍ତି, ଏହା ତ ଠିକ ଗୋଟିଏ ବିଷୟକୁ ଅନ୍ୟ ସହିତ ଏକାଠି ବୁଣି ଦେଇଥାଏ। ହବା ତାହା କରିଥିଲେ ଆଦମ ନୁହେଁ, ହବା ତାହା ବିଶ୍ୱାସ କରିଥିଲେ ଆଦମ ନୁହେଁ। ଆଜିର କନ୍ୟା ତଥାକଥିତ ତାହା ବିଶ୍ୱାସ କରିଥିଲା ଖ୍ରୀଷ୍ଟ ନୁହେଁ। କନ୍ୟାଠାରେ ସମସ୍ତ ପ୍ରକାର ବିଷୟମାନ ଅଛି, ତଥାକଥିତ କନ୍ୟା ପାଖରେ ସେ ସମାନ ଚିହ୍ନ ସକଳ, ସେ ସମାନ ଆଶ୍ଚର୍ଯ୍ୟ କର୍ମମାନ, ସବୁକିଛି ସମାନ, ମାତ୍ର ସେହି ବାସ୍ତବିକ ବିଷୟ ନାହିଁ। ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିଦେବ। ତେବେ ଆମେମାନେ ଶୀଘ୍ର କରିବା, ଯଦି ଆମେମାନେ ଏହାକୁ 15 ମିନିଟରେ ସାରିପାରିବା ତାହେଲେ ଆମେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ରହିବା। ତେବେ ଅତି ଧ୍ୟାନ ସହକାରେ ଲକ୍ଷ୍ୟ କରନ୍ତୁ, ଯେପରିକି ଆପଣ ଏହାକୁ ଆପଣଙ୍କ ପ୍ରତି ଭୁଲ ନ ବୁଝନ୍ତି। ତେବେ ନା, ସେମାନେ ନିଜକୁ ଭଣ୍ଡ ଯୀଶୁ ବୋଲି କୁହାଇବା ସହ୍ୟ କରିବେ ନାହିଁ, ସେମାନଙ୍କୁ ଯୀଶୁ ବୋଲାଯିବା ବିଷୟକୁ ସେମାନେ ସହ୍ୟ କରିବେ ନାହିଁ, ନିଶ୍ଚିତରେ ନୁହେଁ। ତାହା ତ ଅତି ସ୍ପଷ୍ଟ ଅଟେ। କେହି ହେଲେ ତାହା ଜାଣିଯିବେ, କେହି ହେଲେ ଏହା ଜାଣିଯିବେ ଯେ ସେମାନେ ଯୀଶୁ ନୁହନ୍ତି। ମୋର ଏଥିରେ କିଛି ଯାଏ ଆସେ ନାହିଁ ଯେ ସେମାନଙ୍କର ପିଠିରେ କେତେ ତେଲ ବାହାରୁଛି, ଆଉ ସେମାନଙ୍କର ହାତରେ ଓ ସେମାନଙ୍କର ଆଖିର ଉପରେ ଓ ତଳେ କେତେ ରକ୍ତ ବାହାରୁଛି। ତଥାପି ସେମାନେ ଏହା ଜାଣନ୍ତି ଯେ ତାହା କୌଣସି ବ୍ୟକ୍ତି ଯାହାର କି ଉତ୍ତମ କାଣ୍ଡ ଜ୍ଞାନ ଅଛି ଏହା ଜାଣିବେ ଯେ ସେ ତାହା ଯୀଶୁ ନୁହନ୍ତି, ବୁଝିଲେ। ସେମାନେ ତାହା ଗ୍ରହଣ କରିବେ ନାହିଁ, ମାତ୍ର ସେମାନେ ଆପଣାକୁ ଅଭିଷିକ୍ତ ଜନ ବୋଲି ଡାକିଥାନ୍ତି, ଆଉ ସେମାନେ ଚିହ୍ନ ସକଳ ଓ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରିଥାନ୍ତି, ଯେପରିକି ମନୋନୀତ ଲୋକଙ୍କୁ ପ୍ରାୟ ଭ୍ରାନ୍ତ କରି ପକାଇବେ। ମାତ୍ର ଭଣ୍ଡ ଖ୍ରୀଷ୍ଟମାନେ ଅଭିଷିକ୍ତ ଗଣ ଛିଡ଼ା ହେବେ, ଓ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବେ। ତେବେ ଧ୍ୟାନ ସହକାରେ ଶୁଣନ୍ତୁ, ଏହି ବକ୍ତବ୍ୟକୁ ଶୁଣିବାରେ ବିଫଳ ହୁଅନ୍ତୁ ନାହିଁ, କାରଣ ଏହା ଶୁଣିବା ହେତୁ ଅତ୍ୟଧିକ ମହତ୍ତ୍ୱପୂର୍ଣ୍ଣ ଅଟେ। ସେ ଏଠାରେ ଏହି ମାଇକ୍ରୋଫୋନ୍ ଯନ୍ତ୍ରରେ ଆହୁରି ଅଧିକ ଟେପ୍ ଯୋଗ କରୁଛନ୍ତି, ଯେପରିକି ଏହା ଶେଷ ନ ହୋଇଯାଏ। ମୁଁ ଝାଳନାଳ ହେଉଅଛି, ଆପଣ ଦେଖନ୍ତୁ ଯେ ତା ଟେପ୍ରେ ମଧ୍ୟ ଝାଳ ପଡ଼ିଯାଇଛି, ଆଉ ତେଣୁକରି ଏହା ଠିକ ସେହିପରି ଭାବରେ ହିଁ ହେବ ଯେପରିକି ବାଇବେଲ କୁହେ ଯେ ଏହା ହେବ, ବୁଝିଲେ। ଧ୍ୟାନ ଦିଅନ୍ତୁ ଯେ ଭଣ୍ଡ ଯୀଶୁମାନ ନୁହନ୍ତି, ଭଣ୍ଡ ଖ୍ରୀଷ୍ଟମାନ। ସେମାନେ ବିଶ୍ୱାସ କରନ୍ତି ଯେ ସେମାନେ ଅଭିଷିକ୍ତ ଅଟନ୍ତି, ମାତ୍ର ସେମାନେ ଜାଣନ୍ତି ଯେ ସେମାନେ ଯୀଶୁ ନୁହନ୍ତି। ଦେଖନ୍ତୁ, ତାହା ତ ଅତ୍ୟନ୍ତ ସ୍ପଷ୍ଟ ଅଟେ। ଯଦି ଆଜି ଜଣେ ବ୍ୟକ୍ତି ଯାଏ ଓ କୁହେ, ମୋର ହାତରେ କ୍ଷତ ଦାଗ ଗୁଡିକ ଦେଖନ୍ତୁ, ମୋର କପାଳକୁ ଦେଖନ୍ତୁ, ମୁଁ ଯୀଶୁ ଅଟେ, ତେବେ ବର୍ତ୍ତମାନ ଆମେ ଜାଣୁ ଯେ ତାହା ଭୁଲ। ଆଉ ମନେ ରଖନ୍ତୁ ଯେ ଯୀଶୁ କଦାପି ଏହା କହିନଥିଲେ ଯେ ସେହି ବ୍ୟକ୍ତିମାନେ ପ୍ରକଟିତ ହେବେ। ସେ ତ କହିଥିଲେ ଯେ ଭଣ୍ଡ ଖ୍ରୀଷ୍ଟମାନେ ପ୍ରକଟିତ ହେବେ। ଖ୍ରୀଷ୍ଟମାନେ ବହୁବଚନ, ସଂଗଠନମାନ ଓ ପ୍ରଭୃତି ସବୁ, ଅଭିଷିକ୍ତ ଗଣ, ସେମାନେ ବାକ୍ୟରେ ଅଭିଷିକ୍ତ ହେବେ ନାହିଁ, ବରଂ ଏକ ନାମଧାରୀ ସଂସ୍ଥାର ଆତ୍ମାରେ ଅଭିଷିକ୍ତ ହେବେ। କଣ ଆପଣମାନେ ଏହା ବୁଝିଲେ କି? ଭଣ୍ଡ ଯୀଶୁ ନୁହେଁ, ଭଣ୍ଡ ଖ୍ରୀଷ୍ଟମାନେ, ଭଣ୍ଡ ଅଭିଷିକ୍ତ ଗଣ, ବୁଝିଲେ। ଓ ତା କେତେ ସ୍ପଷ୍ଟ ଅଟେ। କିପରି ଆମେ ନିଶ୍ଚିତରେ, ଆପଣ ତାହା ଦେଖିବାରେ ବିଫଳ ହେବେ ନାହିଁ। ତେବେ ମନେ ରଖିଥାନ୍ତୁ, ମୁଁ ଆପଣମାନଙ୍କୁ ସଦାବେଳେ କହିଅଛି ଯେ ତିନୋଟି ଶ୍ରେଣୀର ଲୋକମାନେ ଅଛନ୍ତି, ତିନୋଟି ଜାତିର ଲୋକମାନେ, ହାମ, ସେମ୍ ଓ ଜାଫେତ, ତିନୋଟି ଜାତି, ତିନୋଟି ଶ୍ରେଣୀ। ଆଉ ମୁଁ କହିଥିଲି ଯେ ତାହା ବିଶ୍ୱାସୀ, କୃତ୍ରିମ ବିଶ୍ୱାସୀ ଓ ଅବିଶ୍ୱାସୀ ଅଟନ୍ତି। ତାହା ସଦାବେଳେ ରହିଆସିଛି, ସଦାବେଳେ ରହିଆସିବ, ବୁଝିଲେ। ସେଠାରେ ମୂଷା ଥିଲେ, ସେ ବିଶ୍ୱାସୀ। ସେଠାରେ ଜନ୍ନିସ ଜମ୍ବ୍ରିସ ଥିଲେ, ଅବିଶ୍ୱାସୀ, ବୁଝିଲେ। ସେଠାରେ ବିଲିୟାମ ଥିଲେ, ମୂଷା ଥିଲେ, ସର୍ବଦା ସେହି ତିନୋଟି ଶ୍ରେଣୀର ଲୋକମାନେ ରହିଥିବେ। ତିନୋଟି ଶ୍ରେଣୀ, ବିଶ୍ୱାସୀ, କୃତ୍ରିମ ବିଶ୍ୱାସୀ ଓ ଅବିଶ୍ୱାସୀ। ତେବେ ମନେ ରଖନ୍ତୁ ଯେ ସେହି ଅବିଶ୍ୱାସୀ, ସେହି ନାମଧାରୀ ମଣ୍ଡଳୀ କୌଣସି ବି ଚିହ୍ନମାନରେ ତିଳେ ହେଳେ ବିଶ୍ୱାସ କରନ୍ତି ନାହିଁ। ସେମାନେ ଶୀତଳ, ରୀତିନୀତି ଅବଲମ୍ବନକାରୀ, ଅତି ଟାଣୁଆ, ସାଂସାରିକ ନାମଧାରୀ ସଂସ୍ଥାର ମଣ୍ଡଳୀ ଅଟନ୍ତି। ମାତ୍ର କୃତ୍ରିମ ବିଶ୍ୱାସୀ ସେହି ଚଷୁ ଅଟେ। ଏହା ସେହି ବ୍ୟକ୍ତି ଅଟେ ଯିଏକି କୃତ୍ରିମ ଭାବେ ବିଶ୍ୱାସ କରେ, ଆଉ ତାପରେ ସେଠାରେ ଜଣେ ବାସ୍ତବିକ ବିଶ୍ୱାସୀ ଥାଏ ଯିଏକି ପ୍ରକୃତରେ ସଚ୍ଚୋଟ ଅଟେ। ତେବେ କେବଳ ଗୋଟିଏ ମିନିଟ୍ ପାଇଁ ସେମାନଙ୍କୁ ଧ୍ୟାନ ଦିଅନ୍ତୁ, ଯେତେବେଳେ କି ସେମାନେ ଉଭୟ ମିଶିକରି ସାଙ୍ଗରେ ଯାଆନ୍ତି। ଆଉ ଲକ୍ଷ୍ୟ କରନ୍ତୁ ଯେ ଏହି ଅବିଶ୍ୱାସୀମାନେ କେତେ ଦାମ୍ଭିକ ଅଟନ୍ତି, ଅଥବା ଏହି କୃତ୍ରିମ ବିଶ୍ୱାସୀମାନେ ଓ ଅବିଶ୍ୱାସୀମାନେ। ମୋର ପ୍ରଭୁ, ଦେଖନ୍ତୁ ଯେ ସେମାନେ କେତେ ଦାମ୍ଭିକ ଅଟନ୍ତି, ଠିକ ଯେପରିକି ଶୈତାନ ସେହି ସତ୍ୟ ବାକ୍ୟର ଉପସ୍ଥିତିରେ ଛିଡ଼ା ହୋଇଥିଲା ଆଉ କହିଥିଲା ଯେ ଏହା ଲେଖା ଅଛି। କଣ ଏହା ଠିକ ଅଟେ? ଶୈତାନ ସେପରି କାହିଁକି କରିଥିଲା? କାରଣ ସେ ତା ନିମନ୍ତେ ସେହି ବାକ୍ୟକୁ ଜାଣିନଥିଲା ଯେ ସେ ଜାଣିଥିଲା ଯେ ବାକ୍ୟଟି ସେ ସମୟ ନିମନ୍ତେ ଥିଲା। ମାତ୍ର ସେ ଏଥିରେ ସନ୍ଦେହ କରୁଥିଲା ଯେ ସେ ବିନମ୍ର ସାନ ବ୍ୟକ୍ତିଟି ହିଁ ସେହି ବାକ୍ୟ ଥିଲା। ଯଦି ତୁମେ ପରମେଶ୍ୱରଙ୍କ ପୁତ୍ର ଅଟ, ମୁଁ ଜାଣେ ଯେ ପରମେଶ୍ୱରଙ୍କ ପୁତ୍ର ଆସୁଅଛନ୍ତି, ଯେହେତୁ ଏହା କହେ ଯେ ସେ ତାହା କରିବେ। ଆଉ ଏହା ଲେଖା ଅଛି ଯେ ସେ ଆପଣା ବିଷୟରେ ନିଜର ସ୍ୱର୍ଗଦୂତ ମାନଙ୍କୁ ଆଜ୍ଞା କରିବେ। ବୁଝିଲେ? ତା ମତେ ପ୍ରମାଣ କର, ଗୋଟିଏ ଆଶ୍ଚର୍ଯ୍ୟ କର୍ମ କର, ମତେ ତାହା ତୁମେ କରୁଥିବାର ଦେଖିବାକୁ ଦିଅ। ବୁଝିଲେ? ବୁଝିଲେ? ଦେଖନ୍ତୁ, ସେହି ଅବିଶ୍ୱାସୀ କୃତ୍ରିମ ବିଶ୍ୱାସୀ ଛଳନାକାରୀକୁ, ଠିକ ସେ ସମାନ ସମୟରେ ସେମାନଙ୍କ ମଧ୍ୟରେ ଜିହୁଦାକୁ ଦେଖନ୍ତୁ, ସେ କୃତ୍ରିମ ବିଶ୍ୱାସୀକୁ। ବୁଝିଲେ? ଧ୍ୟାନ ଦିଅନ୍ତୁ, ଆଉ ସେଠାରେ ସେହି ସତ୍ୟ ବାକ୍ୟ ରହିଥିଲା। ସେମାନେ କେତେ ଦାମ୍ଭିକ ଅଟନ୍ତି! ତେବେ ସେହି ମୂର୍ଖତା ବିଷୟ ପ୍ରତି କୌଣସି ଧ୍ୟାନ ଦିଅନ୍ତୁ ନାହିଁ, ସେଥିରେ କିଛି ହେଲେ ନାହିଁ, ସେଠାକୁ ଯାଆନ୍ତୁ ନାହିଁ। ତା କେବଳ ପାଟିତୁଣ୍ଡ କୋଳାହଳ ଅଟେ, ସେଠାରେ କୌଣସି ଉତ୍ତମ ବିଷୟ ନାହିଁ। ତା ସବୁ କେବଳ କାଳ୍ପନିକ ବିଷୟମାନ ଅଟେ, ତା କେବଳ ଆପଣଙ୍କର ମନର ଭ୍ରାନ୍ତି ଅଟେ। ଦେଖନ୍ତୁ, ଦେଖନ୍ତୁ ମୋର କହିବାର ଅର୍ଥ କ'ଣ? ଠିକ ବାକ୍ୟର ଉପସ୍ଥିତିରେ ଛିଡ଼ା ହୋଇଥିବା ଓ ତାହା କହିବା, ଶୟତାନ ଠିକ ସେଠାରେ ଚାଲିକରି ଆସିଲା। ଯେପରିକି ବାଇବେଲ ଏଠାରେ ଯୁହୁଦା ପତ୍ରିକାରେ ଏହା କୁହେ, ଏପରିକି ସେ ପ୍ରଧାନ ଦୂତ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ଏହା କହିଥିଲେ, ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ। ଶୟତାନ ଠିକ ସେହି ବାକ୍ୟ ବିରୁଦ୍ଧରେ ଛିଡ଼ା ହୋଇଥିଲା। ଆଉ ଏଠାରେ ସେହି ଖ୍ରୀଷ୍ଟାରୀ, ସେ ଅଭିଷିକ୍ତ ଜଣ, ଠିକ ଆଜିର ଦିନରେ ବାସ୍ତବିକ ବାକ୍ୟ ଯୀଶୁଖ୍ରୀଷ୍ଟଙ୍କ ବିରୁଦ୍ଧରେ ଛିଡ଼ା ହୋଇଅଛି ଓ ଏହା କହୁଅଛି, ଏହା ଲେଖା ଅଛି। ଏହି ଶେଷ ଦିନ ମାନଙ୍କୁ ଦେଖନ୍ତୁ, ଏହା ଏତେ ନିକଟବର୍ତ୍ତୀ ହେବ ଯେ ଯଦି ଏହା ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବ। ହେ ମୋର ପ୍ରଭୁ, ସେହି କାରଣ ଯେଉଁଥିପାଇଁ କି ମନୋନୀତ ମାନେ ଭ୍ରାନ୍ତ କରାଯାଇ ପାରିବେ ନାହିଁ, କଣ ଆପଣମାନେ ଜାଣିଛନ୍ତି କାହିଁକି? କାରଣ ସେମାନେ ବାକ୍ୟ ଅଟନ୍ତି। ବୁଝିଲେ? ଯେପରିକି ଅଳ୍ପ ସମୟ ପୂର୍ବେ ମୁଁ କହିଥିଲି ଯେ ଠିକ ସେହି ଜୀବନଟା ଯାହାକି ମୂଳରେ ଥାଏ ତା ନିଜକୁ ଅସ୍ୱୀକାର କରିପାରେ ନାହିଁ। ଦେଖନ୍ତୁ, ଏହା ତ ବାକ୍ୟ ଅଟେ ଓ ବାକ୍ୟର ଅନୁକୂଳ ସମୟରେ ଅଟେ, ତାହା ଠିକ। ଠିକ ଯେପରିକି ଜିରିମିଓ ଥିଲେ, ସେ ଜାଣିଥିଲେ, ଏଥିରେ କିଛି ଯାଏ ଆସେ ନାହିଁ ଯେ ହନନୀୟ କଣ କହିଥିଲେ, ସେ ଜାଣିଥିଲେ ଯେ ସେ କେଉଁଠାରେ ଅଛନ୍ତି। ଠିକ ସେହିପରି ଭାବରେ ମୂଷା କରିଥିଲେ ଓ ଅନ୍ୟାନ୍ୟ ସମସ୍ତେ କରିଥିଲେ, ତାହା ଏହା ଯେ ସେ ଜାଣିଥିଲେ ଭଣ୍ଡ ମାଓବାଦୀ କଣ କୁହନ୍ତି, ଏଥିରେ କିଛି ଯାଏ ଆସେ ନାହିଁ। ସେଠାରେ ତ ପରମେଶ୍ୱରଙ୍କ ବାକ୍ୟ ଏହିପରି ଭାବରେ ହିଁ ଅଛି, ଏହା ଲିଖିତ ହୋଇ ରହିଥିଲା। ସେହି କାରଣରୁ ହିଁ ତ ମିଖା ଏହା କହିପାରିଥିଲେ, ଠିକ ଅଛି, ତୁମେ କେବଳ ଅପେକ୍ଷା କର ଓ ଦେଖ। ଆହାବ କହିଲା, ମୁଁ ମୋ ମାଓବାଦୀମାନଙ୍କୁ ବିଶ୍ୱାସ କରେ, ମୋ ସଂଗଠନ ଠିକ ଅଟେ, ଯେତେବେଳେ ମୁଁ କୁଶଳରେ ଫେରିଆସେ ସେହି ବ୍ୟକ୍ତିକୁ କାରାଗାରରେ ପକାଇ ଦେଇଥାଉ, ମୁଁ ତା କଥା ବୁଝିବି, ତାହାକୁ ଦୁଃଖ ରୂପ ରୁଟି ଖାଇବାକୁ ଦିଅ, ତାହାକୁ ତଡ଼ି ଦିଅ ଓ ତାହା ସହିତ କୌଣସି ପ୍ରକାରର ସହଭାଗିତା ରଖ ନାହିଁ। ଯେତେବେଳେ ମୁଁ କୁଶଳରେ ଫେରିଆସିବି ଆମ୍ଭେମାନେ ସେହି ବ୍ୟକ୍ତିର କଥା ବୁଝିବା। ମିଖା କହିଲେ, ଯଦି ତୁମେ ଫେରିଆସ ତାହେଲେ ଜାଣିନବ ଯେ ସଦାପ୍ରଭୁ ମୋ ସହିତ କଥା କହିନାହାନ୍ତି। ସେ ଜାଣିଥିଲେ ଯେ ତାହାଙ୍କଠାରେ ସଦାପ୍ରଭୁ ଏ କଥା କୁହନ୍ତି ବାକ୍ୟ ଅଛି, ଆଉ ତାହାଙ୍କର ଦର୍ଶନ ସଦାପ୍ରଭୁ ଏ କଥା କୁହନ୍ତି ସହିତ ଅବିକଳ ଭାବରେ ମିଶୁଥିଲା। ତା ଅନ୍ୟ କୌଣସି ସମୟ ପାଇଁ ନୁହେଁ, ବରଂ ସେହି ସମୟ ପାଇଁ ହିଁ ଥିଲା। ଆମେନ୍, ହାଲେଲୁୟା। ସେହି ସମୟ ନିମନ୍ତେ ଦାମ୍ଭିକ ଅଟନ୍ତି, ସମ୍ମୁଖାସମ୍ମୁଖୀ ହୁଅନ୍ତି ଓ ଜଣେ ପ୍ରଧାନ ଦୂତ ସହିତ ବାଦାନୁବାଦ କରନ୍ତି। ଏହା କୁହାଯାଇଅଛି ଯେଉଁ ସ୍ଥାନରେ ସ୍ୱର୍ଗଦୂତ ମାନେ ଚାଲିବା ପାଇଁ ସୁଦ୍ଧା ଭୟ କରନ୍ତି, ସେଠାରେ ମୂର୍ଖମାନେ କଣ୍ଟକ ଜୋତା ପିନ୍ଧି ଅତି ଦମ୍ଭର ସହ ଗମନାଗମନ କରିବେ, ତାହା ସତ। ସେହି କାରଣ ଯେଉଁଥି ଯୋଗୁଁ କି ମନୋନୀତ ମାନେ କହିଥିଲେ ଯେ ଭ୍ରାନ୍ତ ହେବେ ନାହିଁ, କାରଣ ସେମାନେ ସେହି ବାକ୍ୟ ଅଟନ୍ତି। ସେମାନେ ଆଉ ଅନ୍ୟ କିଛି ହୋଇପାରନ୍ତି ନାହିଁ, ସେମାନେ ଆଉ ଅନ୍ୟ କିଛି ଶୁଣିପାରନ୍ତି ନାହିଁ, ସେମାନେ ଆଉ ଅନ୍ୟ କିଛି ଜାଣନ୍ତି ନାହିଁ, ଏହା ସତ ଅଟେ। ମନେ ରଖନ୍ତୁ ଯେ ମୂଷା ସେମାନଙ୍କର କୌଣସି ଛଳନାର କାର୍ଯ୍ୟଗୁଡ଼ିକ ଦ୍ୱାରା ଭ୍ରାନ୍ତ ହେଲେ ନାହିଁ। କଣ ସେ ହେଲେ? କଣ ମୂଷା କହିଲେ? ତେବେ ଫାର ଗୋଟିଏ ମିନିଟ୍ ରୁହନ୍ତୁ, କଣ ଆପଣ ଜାଣନ୍ତି କି ସଦାପ୍ରଭୁ ମୋତେ ଏହା ସବୁ କରିବା ପାଇଁ କହିଥିଲେ? ମାତ୍ର ପରମେଶ୍ୱରଙ୍କ ମହିମା ହଉ, ମୁଁ ଦେଖୁଅଛି ଯେ ତୁମର ପିଲାମାନେ ମଧ୍ୟ ସେ ସମାନ ବିଷୟ ସାଧନ କରିପାରୁଛନ୍ତି। ଏଣୁ ମୁଁ କହୁଛି ଯେ ମୁଁ କଣ କରିବି, ମୁଁ ତୁମ ସହିତ ମିଶିଯିବି। ହୋ, ତାହା ତ ପରମେଶ୍ୱରଙ୍କ ଜଣେ ଭବିଷ୍ୟତ ବକ୍ତାଙ୍କ ପରି ଶୁଭାଯାଏ ନାହିଁ। ନା, ନିଶ୍ଚିତରେ ନୁହେଁ। ସେ ତ ଠିକ ଯେତିକି ଦୃଢ ଭାବରେ ପାରିଥିଲେ ସେତିକି ଦୃଢ ଭାବେ ଛିଡ଼ା ହୋଇ ରହିଲେ। ସେ ତ ଏହା ଠିକ ଭାବରେ ଜାଣିଥିଲେ ଯେ ପରମେଶ୍ୱର ଯାହା କିଛି ହେଲେ ବି ସେହି ବିଷୟର ତତ୍ତ୍ୱ ନେବେ, କାରଣ ସେ ଏହାର ପ୍ରତିଜ୍ଞା କରିଅଛନ୍ତି, ମୁଁ ତୁମ ସହିତ ରହିବି, ମୁଁ ତୁମକୁ ପରିତ୍ୟାଗ କରିବି ନାହିଁ। ସେ ତାହା ଜାଣିଥିଲେ, ଏଣୁ ସେମାନଙ୍କ ସହିତ ମିଶିଲେ ନାହିଁ। ଓ ନୁହେଁ, ସେ ତ ଠିକ ସେମାନଙ୍କ ସହିତ ରହିଲେ, ସେମାନଙ୍କ ନାମଧାରୀ ସଂଗଠନ ଗୁଡ଼ିକ ମଧ୍ୟରୁ କିଛି ହେଲେ ଚାହିଁଲେ ନାହିଁ। ସେ ତ ଠିକ ପରମେଶ୍ୱରଙ୍କ ସହିତ ରହିଥିଲେ। ସେ ସେହି ସମସ୍ତ ବିଷୟଗୁଡ଼ିକ ଦ୍ୱାରା ଯାହା ସେମାନେ କରିପାରିଥିଲେ ଭ୍ରାନ୍ତ ହେଲେ ନାହିଁ। ଯେତେବେଳେ ସେମାନେ ଗୋଟିଏ ବିଷୟ କଲେ, ସେ ଉକୁଣିଆ ପୋକ ଆଣିଲେ, ସେମାନେ ଉକୁଣିଆ ପୋକ ଆଣିଲେ, ସେ ରକ୍ତ ଆଣିଲେ, ସେମାନେ ରକ୍ତ ଆଣିଲେ, ସେ ସମସ୍ତ କିଛି ବିଷୟ ଆଣିଲେ, ସେମାନେ ତାହାଙ୍କୁ ସମସ୍ତ ବିଷୟରେ ଠିକ ସେହିପରି ଭାବରେ ନକଲ କରିଥିଲେ। ସେ କେବଳ ସ୍ଥିର ଭାବରେ ଛିଡ଼ା ରହିଲେ। ସେ ତ ଅବିକଳ ଏହା ଜାଣିଥିଲେ କଣ, ଯେ ପରମେଶ୍ୱର ତାଙ୍କର କାର୍ଯ୍ୟରେ ରତ ଅଛନ୍ତି। ତେବେ ଆପଣମାନେ ବୁଝୁଛନ୍ତି କି, ଆପଣ ଦୁଇ ଓ ଦୁଇକୁ ଯୋଗ କରି ଚାରି ହିଁ କରନ୍ତି, ଆପଣ ଆଉ ଅତ୍ୟଧିକ ବୁଦ୍ଧି ଖଟାଇବାକୁ ଚାହାନ୍ତି ନାହିଁ। ଏଣୁ ଦେଖନ୍ତୁ,
ଆପଣ ତାହା ବୁଝୁଅଛନ୍ତି କାହିଁକି ସେମାନେ ତାହା ଦ୍ୱାରା ଭ୍ରାନ୍ତ ହେବେ ନାହିଁ ବାସ୍ତବିକ ବିଶ୍ୱାସୀ ସେମାନେ ତ ପୂର୍ବ ନିରୂପିତ ବୀଜ ଅଟନ୍ତି ଯେଉଁମାନେ କି ସେହି ଦିନର ବାକ୍ୟ ସହିତ ଅଟଳ ଭାବରେ ଛିଡ଼ା ରହିଥାନ୍ତି ଠିକ ଯେପରିକି ମଧ୍ୟ ଯୀଶୁ ଏହା କହିଲେ ସେଦିନ ଅନେକ ମୋ ନାମରେ ଆସିବେ ଓ କହିବେ ପ୍ରଭୁ କଣ ମୁଁ ତୁମ ନାମରେ ଭୂତ ଛଡ଼ାଇ ନାହିଁ କି ଯୀଶୁ କହିଲେ ଶେଷ ଦିନ ମାନଙ୍କରେ ଯେତେବେଳେ କି ସମୟ ସମାପ୍ତ ହୋଇଯିବ ଓ ସେହି ମହାନ ପୁନରୁତ୍ଥାନ ଉପସ୍ଥିତ ହେବ ସେତେବେଳେ ଅନେକ ଆସିବେ ଓ ରାଜ୍ୟରେ ଉପବେଶନ କରିବେ ପରମେଶ୍ୱରଙ୍କ ରାଜ୍ୟ ତ ଆପଣଙ୍କ ଭିତରେ ହିଁ ଅଛି ଅନେକ ବାଳୁଙ୍ଗମାନେ ଆସିବେ ଓ ଠିକ ଗହମ ସହିତ ବସିବେ ଓ କହିବେ ତେବେ ପ୍ରଭୁ ଗୋଟିଏ ମିନିଟ୍ ରୁହନ୍ତୁ ମୁଁ ପରଭାଷାରେ କଥା କହିଛି ମୁଁ ଉଚ୍ଚ ପାଟିରେ ଚିତ୍କାର କରିଛି ମୁଁ ଆତ୍ମାରେ ନୃତ୍ୟ କରିଛି ମୁଁ ମନ୍ଦାତ୍ମା ଗୁଡ଼ିକୁ ବାହାର କରିଛି ମୁଁ ଅନ୍ୟାନ୍ୟ ଭାଷାରେ କଥା କହିଛି ମୁଁ ଏହି ସବୁ କାର୍ଯ୍ୟ କରିଅଛି ସେ କଣ କହିବେ ଧ୍ୟାନ ଦିଅନ୍ତୁ ହେ ଅଧର୍ମାଚାରୀମାନେ ମୁଁ ତ ତୁମ୍ଭମାନଙ୍କୁ ଜାଣେ ସୁଦ୍ଧା ନାହିଁ ଅଧର୍ମାଚରଣ କଣ ଅଟେ କାହାରିକି ହେଲେ ପଚାରନ୍ତୁ ଏହା ହେଉଛି ଏପରି କିଛି ବିଷୟ ଯାହାକି କରିବା ଉଚିତ ବୋଲି ଆପଣ ଜାଣନ୍ତି ମାତ୍ର ଆପଣ ତାହା କରନ୍ତି ନାହିଁ ସେମାନେ ସେହି ବାକ୍ୟ ଜାଣନ୍ତି ସେମାନେ ତାହା ଶୁଣନ୍ତି ଆପଣମାନେ ଏହି ଟେପ୍କୁ ଶୁଣୁଅଛନ୍ତି ଆପଣମାନେ ଏହି ସନ୍ଦେଶକୁ ଶୁଣୁଅଛନ୍ତି ଆପଣମାନେ ଏହା ଦେଖନ୍ତି ଯେ ସଦାପ୍ରଭୁ ପରମେଶ୍ୱର ହିଁ ତାହା କହିଛନ୍ତି ଆପଣମାନେ ଦେଖନ୍ତି ଯେ ସେ ହିଁ ତାହାକୁ ସିଦ୍ଧ କରିଛନ୍ତି ଓ ତାହାକୁ ସତ୍ୟ ପ୍ରମାଣିତ କରିଛନ୍ତି ଆଉ ଆପଣମାନେ ଜାଣନ୍ତି ଯେ ଏହା ସେତିକି ସ୍ପଷ୍ଟ ଅଟେ ଯେତିକି ସ୍ପଷ୍ଟ ସୂର୍ଯ୍ୟ ବାହାରେ ଆଲୋକ ଦେଉଅଛି ମାତ୍ର ଆପଣମାନେ ଯେଉଁମାନେ କି ନିଜ ନିଜର ସଂଗଠନକୁ ଧରି ରହିଥିବେ ସେହି ମିଥ୍ୟା ବିଷୟଗୁଡ଼ିକୁ ଧରି ରହିଥିବେ ଆପଣମାନେ ହେଉଛନ୍ତି ସେହି ଅଧର୍ମଚାରୀମାନେ ଓ ହଁ ମୋର ତ ବଡ଼ ବଡ଼ ସଭାମାନ ହୋଇଅଛି ମୁଁ ଏହା କରିଅଛି ମୁଁ ତାହା କରିଅଛି ସେ କହିବେ ହେ ଅଧର୍ମଚାରୀ ଲୋକ ତୁମେ ମୋ ଠାରୁ ଦୂର ହୁଅ ମୁଁ ତୁମକୁ କଦାପି ଜାଣେ ନାହିଁ ଆପଣ କହିବେ ତେବେ ମୋ ଉପରକୁ ପବିତ୍ର ଆତ୍ମା ଓହ୍ଲାଇଥିଲେ ମୋର ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ ଆପଣ କହିବେ ମୁଁ ପରଭାଷାରେ କଥା କହିଛି ମୁଁ ଆତ୍ମାରେ ଗାନ କରିଅଛି ମୁଁ କରିଅଛି ମୁଁ ସେଥିରେ କିଛି ହେଲେ ସନ୍ଦେହ କରୁନାହିଁ ମୋର ସେଥିରେ କୌଣସି ପ୍ରଶ୍ନ କରିବାର ନାହିଁ ଓ ଭାଇ ଭଉଣୀ ତାହା କି ପ୍ରକାର ଏକ ସ୍ଥିତି ଅଟେ ଏହା ଥରହର ହେବାର ସମୟ ଅଟେ ଆମେମାନେ କେଉଁ ସମୟରେ ଅଛୁ ଏହି ବାକ୍ୟ ବର୍ତ୍ତମାନ ଜୀବନ୍ତ ହେଉଅଛି ଧ୍ୟାନ ଦିଅନ୍ତୁ ହଁ ସେ କହିଥିଲେ ଯେ ସେମାନେ ତାହା କରିବେ ଧ୍ୟାନ ଦିଅନ୍ତୁ ହେ ଅଧର୍ମାଚାରୀମାନେ ତୁମେ ମୁଁ ଏଠାରେ ଗୋଟେ ଶାସ୍ତ୍ରାଂଶ ଲେଖି ରଖିଥିଲି ମୁଁ ଜାଣିନଥିଲି ଯେ ତାହା କେଉଁଠାରେ ଅଛି ମୁଁ ଏତେ ଅଧିକ ସମୟ ନେଇନେଲି ତେବେ ଗୋଟିଏ ମିନିଟ୍ ପାଇଁ ମୁଁ ତାହା ଖୋଜିବାକୁ ଯାଉଅଛି ଓ ଦେଖିବାକୁ ଯାଉଅଛି ଯେ ତାହା କଣ ଥିଲା ମୁଁ ମ୍ୟାଥିଉ 7:21 ପାଇଲି ମୁଁ ଜାଣିନାହିଁ ଯେ ତାହା କେଉଁଠାରେ ଅଛି ମୁଁ ବେଳେବେଳେ ମୁଁ ଶାସ୍ତ୍ରାଂଶ ଗୁଡ଼ିକୁ କ୍ରମରେ ଲେଖିନଥାଏ ତେବେ ମୁଁ ଏହିପରି ଭାବରେ ପ୍ରଚାର କରୁ କରୁ ମୁଁ ଭୁଲି ଯାଇଥାଏ ଯେ ମୁଁ ଶାସ୍ତ୍ରାଂଶର କେଉଁ ଅଂଶ ଉଦ୍ଧୃତ କରୁଥିଲି ମ୍ୟାଥିଉ 7:21 ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ ମାତ୍ର ଯେ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ ସେଦିନ ଅନେକ ମୋତେ କହିବେ ହେ ପ୍ରଭୁ ଆମ୍ଭେମାନେ କି ଭାବବାଣୀ କହିଲୁ ନାହିଁ ଭାବବାଦୀ ଅଭିଷିକ୍ତ ଗଣ କଣ ତା ଠିକ ଅଟେ ଆମ୍ଭେମାନେ କି ଭାବବାଦୀ ନୁହୁଁ ଆମ୍ଭେମାନେ କି ଅଭିଷିକ୍ତ ଅଭିଷେକ ପ୍ରାପ୍ତ ଲୋକ ନୁହୁଁ କଣ ମୁଁ ତୁମ୍ଭ ନାମରେ ଭାବବାଣୀ କରିନାହିଁ କି ଆଉ ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇ ନାହିଁ କିପରି ଭାବରେ ଆପଣମାନେ ତାହା ସବୁ କରୁଥାଇ ପାରନ୍ତି ଓ ଯୀଶୁଙ୍କ ନାମରେ ବାପ୍ତିସ୍ମ ନେବାକୁ ଅସ୍ୱୀକାର କରିପାରନ୍ତି ବୁଝିଲେ ହେ ମୋର ପ୍ରଭୁ ଦେଖନ୍ତୁ ତା କିପରି ପ୍ରତାରିତ କରିବା ବିଷୟ ଅଟେ ଠିକ ସେହି ଚରମବିନ୍ଦୁ ପର୍ଯ୍ୟନ୍ତ ଆସିଥାନ୍ତି ତାପରେ ପଛଘୁଞ୍ଚା ଦେଇଥାନ୍ତି ସେମାନେ ଠିକ ବାକ୍ୟ ନିକଟକୁ ଯାଇଥାନ୍ତି ମାତ୍ର ତାପରେ ଫେରିଯାଆନ୍ତି ତେବେ ଏହାକୁ ଧ୍ୟାନ ଦେଇ ଶୁଣନ୍ତୁ ଆମେମାନେ ଗୋଟିଏ ମିନିଟ୍ରେ ଏହାକୁ ସାଇଦେବା ଅନେକ ମୋତେ କହିବେ ହେ ପ୍ରଭୁ ଆମ୍ଭେମାନେ କି ଭାବବାଣୀ କହିଲୁ ନାହିଁ ଆମ୍ଭେମାନେ କି ଭାବବାଦୀ ଅଟୁ ହଁ ମୁଁ ତାହା ବିଷୟରେ ମ୍ୟାଥିଉ 24:24 କହିଅଛି ଆଉ ତୁମ୍ଭ ନାମରେ ଭୂତମାନଙ୍କୁ ଛଡ଼ାଇଲୁ ନାହିଁ କି ଏବଂ ତୁମ୍ଭ ନାମରେ କି ଅନେକ ଆଶ୍ଚର୍ଯ୍ୟ ଅନେକ କର୍ମ କଲୁ ନାହିଁ କି ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣିନାହିଁ ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ ଯେତେବେଳେ ଏହା ତୁମ ସମ୍ମୁଖରେ ଉପସ୍ଥାପିତ କରାଗଲା ଆଉ ତୁମେ ଏହାକୁ ଦେଖିଲ ଓ ଏହାକୁ କାର୍ଯ୍ୟ କରୁଥିବାର ଦେଖିଲ ଏହା ଦେଖିଲ ଯେ ତାହା ତ ବାକ୍ୟ ଅଟେ ମାତ୍ର ତୁମର ସାଂଗଠନିକ ବ୍ୟବସ୍ଥା ଯୋଗୁଁ ତୁମେ ତାହାକୁ ହିଁ କେବଳ ଧରି ରହିଲ ମୁଁ ତୁମକୁ ଜାଣେ ସୁଦ୍ଧା ନାହିଁ ମୋର ଏଥିରେ କିଛି ଯାଏ ଆସେ ନାହିଁ ଯେ ତୁମେ କେତେ ସଂଖ୍ୟାରେ ଭୂତମାନଙ୍କୁ ଛଡ଼ାଇଲ ତୁମେ କେତେ ଅଧିକ ଏହା ତାହା କାର୍ଯ୍ୟଗୁଡ଼ିକୁ କଲ ମୁଁ ତୁମ ବିଷୟରେ କିଛି ହେଲେ ଜାଣେ ନାହିଁ ବିଲିୟମ୍ କହିଲା ମୁଁ ଠିକ ତୁମ୍ଭ ନାମରେ ଭାବବାଣୀ କହିଥିଲି ତାହା ସେହିପରି ଘଟିଥିଲା ତାହା ଅବିକଳ ସତ ଅଟେ ମାତ୍ର ଯେତେବେଳେ ତା ବାକ୍ୟ ବିଷୟରେ ଆସିଲା ତୁମେ ତାହା ଅସ୍ୱୀକାର କରିଥିଲ ହେ ଭାଇ କଣ ସେହି ପ୍ରତାରିତ ହେବାର ବିଷୟକୁ ଦେଖିଲେ ତାହା ଭାବବାଦୀ ହେବା ବିଷୟ ଅବିକଳ ନୁହେଁ ମାତ୍ର ତାହା ତ ସେହି ବାକ୍ୟ ସହିତରେ ସତ୍ୟବାକ୍ୟ ସହିତରେ ରହିବା ସିଦ୍ଧ ପ୍ରମାଣିତ ପ୍ରକଟିତ ବାକ୍ୟ ସହିତରେ ଛିଡ଼ା ହେବା ବିଷୟ ଅଟେ ହେ ଅଧର୍ମାଚାରୀମାନେ ତୁମେ ଚେଷ୍ଟା କରିଅଛି ସୈତାନ ସମସ୍ତ ଯୁଗରେ ସେହି ସତ୍ୟ ବାକ୍ୟକୁ ନକଲ କରିବାକୁ ଚେଷ୍ଟା କରିଅଛି ଆମେ ତାହା ଜାଣୁ କଣ ଆମେ ଜାଣିନାହୁଁ କି ଧ୍ୟାନ ଦିଅନ୍ତୁ ସୀମାରେଖା ପର୍ଯ୍ୟନ୍ତ ଆସିବା ଓ ତାପରେ ଅଟକି ଯିବା
ଏଠାରେ ଦେଖନ୍ତୁ ଏବ୍ରି ଷଷ୍ଠ ପର୍ବରେ ସେ ଏହା କହିଲେ, ତେବେ ଅଳ୍ପ ସମୟ ପୂର୍ବରୁ ଆମେ ତାହା ପାଠ କରୁଥିଲୁ। ମୁଁ ଆପଣମାନଙ୍କୁ କହିଥିଲି ଯେ ଆମେ ତାହାକୁ ପୁଣି ଥରେ ଦେଖିବା, ଆଉ ଆସନ୍ତୁ ତେବେ ପରବର୍ତ୍ତୀ କେତେକ ମିନିଟ୍ ପାଇଁ ଆମେ ତାକୁ ଦେଖିବା। ସେ କହିଲେ, କିନ୍ତୁ କଣ୍ଟା ଓ ଅଗରା ଗଛ ତେବେ ତାହା ଅଗ୍ରାହ୍ୟ ହୋଇ ଅବିଳମ୍ବେ ସାପଗ୍ରସ୍ତ ହୁଏ, ପୁଣି ତାହାର ଚରମଦଶା ଅଗ୍ନିଦାହ ସୀମାରେ କ୍ଷୟ। ଯେଉଁମାନେ ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି, ଆସ୍ୱାଦ ପାଇବା ଅନ୍ୟ ଶବ୍ଦରେ ଆପଣ ତାହା ଦେଖିଛନ୍ତି, ଆପଣ ତାହା କେବଳ ନିଜର ମୁଖ ଦ୍ୱାରା ଆସ୍ୱାଦନ କରିପାରନ୍ତି ନାହିଁ। ମାତ୍ର ଆପଣ ତାହା ଦେଖନ୍ତି ଓ ଆପଣ ଜାଣନ୍ତି ଯେ ତାହା ସତ୍ୟ ଅଟେ। ଆପଣ ଜାଣିଲେ ଯେ ତାହା ସତ୍ୟ ଅଟେ। ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି ଓ ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି, ଯେତେବେଳେ କି ତାହା ଆପଣଙ୍କ ଉପରକୁ ଓହ୍ଲାଇ ଆସିଥିଲେ। ପରମେଶ୍ୱରଙ୍କ ଉତ୍ତମ ବାକ୍ୟ ଆସ୍ୱାଦନ କରିଅଛନ୍ତି, ଆସ୍ୱାଦନ କରିଅଛନ୍ତି। ଆପଣ ଦେଖିଲେ ଯେ ତାହା ଠିକ ଥିଲା, ଆଉ ଆପଣଙ୍କ ଉପରେ ପବିତ୍ର ଆତ୍ମା ଓହ୍ଲାଇ ଆସିଥିଲେ କ୍ଷେତ୍ରରେ ଥିବା ବାଳୁଙ୍ଗା ଉପରକୁ। ସେମାନେ ଯଦି ଧର୍ମଭ୍ରଷ୍ଟ ହୁଅନ୍ତି, ଠିକ ସେହି ଖ୍ରୀଷ୍ଟଙ୍କୁ ଅଗ୍ରାହ୍ୟ କରନ୍ତି ଯିଏକି ତୁମକୁ ପବିତ୍ରୀକୃତ କଲେ ଓ ତୁମକୁ ଆହ୍ୱାନ କଲେ, ଆଉ ତୁମ ଉପରେ ସେ ଅଭିଷେକକୁ ପ୍ରଦାନ କଲେ, ତେବେ ତାହା ନିମନ୍ତେ ପାପ ନିମନ୍ତେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନଥାଏ। ଏହା ଅକ୍ଷମଣୀୟ ଅଟେ। ସେମାନଙ୍କ ନିମନ୍ତେ ସତ୍ୟ ଜ୍ଞାନ ଲାଭ କରିବା ପାଇଁ ଆଉ ଆସିପାରିବା ଅସମ୍ଭବ ଅଟେ, କାରଣ ଯେଉଁମାନେ ଥରେ ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି ସେମାନଙ୍କୁ କରାଇବା ଅସାଧ୍ୟ। ତାହା ବାଳୁଙ୍ଗମାନଙ୍କ ଉପରେ ପଡିଲା। ଦେଖନ୍ତୁ, ସେମାନେ ଯୀଶୁଙ୍କ ସହିତ ଜୀବନ ଆରମ୍ଭ କଲେ, ଆଉ ପ୍ରଭୁ ମୁଁ ତୁମ୍ଭ ସହିତ ଯାଉଅଛି, ମାତ୍ର ଯେତେବେଳେ ଆପଣ ବାକ୍ୟର ସଂସ୍ପର୍ଶରେ ଆସିଲେ ଆପଣ ଫେରିଗଲେ, ପବିତ୍ର ଆତ୍ମାର ସହଭାଗୀ ହେଲେ, ଆଉ ଏପରିକି ତାହା ଆସ୍ୱାଦନ କଲେ, ଅବା ବାକ୍ୟକୁ ସ୍ୱୟଂ ପ୍ରକଟିତ ହେଉଥିବାର ଦେଖିଲେ, ଆଉ ତାପରେ ସେଥିରୁ ଫେରିଗଲେ। ସେମାନଙ୍କ ପାଇଁ ତାହାକୁ ପୁନର୍ବାର ଆଉ କେବେ ଦେଖିବା କି ଅବା ତାହାର ନିକଟକୁ ଫେରି ଆସିବା ସମ୍ପୂର୍ଣ୍ଣ ଅସମ୍ଭବ ଅଟେ। ତାହା ତ ପବିତ୍ର ଶାସ୍ତ୍ର ଏହି କଥା କୁହନ୍ତି ଅଟେ। ତେବେ ଆପଣ ଆକାଶମଣ୍ଡଳ ଓ ପୃଥିବୀ ଲୋପ ପାଇଯିବ, ମାତ୍ର ଏହା ପାଇବ ନାହିଁ। କଣ ଆପଣ ତାହା ଦେଖୁଛନ୍ତି? ସମ୍ପୂର୍ଣ୍ଣ ଭାବେ ଅସମ୍ଭବ ଅଟେ। ବାଇବେଲ ତାହା ବ୍ୟକ୍ତ କରେ ଆଉ ଆତ୍ମା ତାହାର ସାକ୍ଷ୍ୟ ଦିଏ। ଧ୍ୟାନ ଦିଅନ୍ତୁ, ମୁଁ ଆପଣମାନଙ୍କୁ ଗୋଟିଏ ଉଦାହରଣ ଦିଏ। ସେହି ଲୋକମାନଙ୍କୁ ଦେଖନ୍ତୁ ଯେଉଁମାନେ କି ମୂଷାଙ୍କର ଭବିଷ୍ୟତବାଣୀର ଅନ୍ତର୍ଗତରେ ବାହାରି ଆସିଥିଲେ। ସେହି ଭବିଷ୍ୟତବାଣୀର ତଳେ ସେହି ସଂଗଠନମାନଙ୍କରୁ ଓ ସମସ୍ତ କିଛିରୁ ବାହାରି ଆସିଥିଲେ। ସେମାନେ ମହାନ ଆଶ୍ଚର୍ଯ୍ୟ କର୍ମମାନ ଓ ଶକ୍ତିର କାର୍ଯ୍ୟଗୁଡ଼ିକୁ ଦେଖିଥିଲେ ଓ ସେହିପରି ବିଷୟ ସବୁ ଦେଖିଥିଲେ, ଆଉ ବାହାରି ଆସି ପ୍ରତିଜ୍ଞାତ ଦେଶ ମଧ୍ୟକୁ ପ୍ରବେଶ କରିବାର ସୀମାରେଖା ପର୍ଯ୍ୟନ୍ତ ଆସିଥିଲେ। ତେବେ ଲି, ସେଠାରେ ଆପଣଙ୍କର ପୁସ୍ତକରେ ନାମ ଥିବା ବିଷୟଟି ଉପସ୍ଥିତ ହୁଏ, ବୁଝିଲେ? ଆପଣଙ୍କର ତା ଏଠାରେ ସଂଶୋଧିତ ଅଟେ। ଆଉ ଆପଣମାନେ ଯେଉଁମାନେ କି ଏଠାରେ ଉପସ୍ଥିତ ନାହାନ୍ତି, ଆଉ ଯେଉଁମାନେ କି ଟେଲିଫୋନ୍ ସଂଯୋଗ ଦ୍ୱାରା ଅଛନ୍ତି, ତା ଏଠାରେ ଡାକ୍ତର ଲି ବେଲେ ବସିଛନ୍ତି। ସପ୍ତମଣ୍ଡଳୀ ଯୋଗମାନ ନାମକ ଏହି ପୁସ୍ତକଟିର ସେ ବ୍ୟାକରଣ ସମ୍ବନ୍ଧୀୟ ବିଷୟଗୁଡ଼ିକୁ ସଂଶୋଧନ କରୁଅଛନ୍ତି, ଆଉ ସେଠାରେ କୌଣସି ସମସ୍ୟା ବା ପ୍ରଶ୍ନ ଉଠି ଆସିଥାଏ, ଯଥା ଆପଣଙ୍କର ନାମ ମେଷସାବଙ୍କ ଜୀବନ ପୁସ୍ତକରୁ କଟାଯିବା। ଦେଖନ୍ତୁ, ଏହା ବହୁ ସଂଖ୍ୟକ ସେବକମାନଙ୍କୁ ଭ୍ରାନ୍ତ କରିଅଛି, ମାତ୍ର ଆପଣ ସେହି ପୁସ୍ତକଟିକୁ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ଆଉ ତାପରେ ଆପଣ ତାହାକୁ ବୁଝିଯିବେ ଯଦି ଆପଣଙ୍କ ଠାରେ ଟିକେ ହେଲେ ବି ଜ୍ୟୋତି ରହିଥାଏ, ବୁଝିଲେ? ତେବେ ଧ୍ୟାନ ଦିଅନ୍ତୁ, ଯଦି ଆପଣ ଏହାକୁ ଦେଖିବା ପାଇଁ ହିଁ ନ ଚାହିଁବେ, ତେବେ ଆପଣ ନିଜର ମୁଣ୍ଡକୁ ଘୁରାଇ ଦେବେ ଓ ଏହାକୁ ଅନାଇବେ ସୁଦ୍ଧା ନାହିଁ। ଯେପରିକି ମୋର ମା କହିଥାନ୍ତି, ତୁମେ ଗୋଟିଏ ଶାଲଗମରୁ ରକ୍ତ ପାଇପାରିବ ନାହିଁ, କାରଣ ସେଥିରେ କୌଣସି ରକ୍ତ ହିଁ ନଥାଏ। ଧ୍ୟାନ ଦିଅନ୍ତୁ, ଜ୍ୟୋତିକୁ ପ୍ରକାଶିତ ହେବାକୁ ହିଁ ଥାଏ, ତାହା ଅନ୍ଧକାରରେ ରହେ ନାହିଁ। ଜ୍ୟୋତି ଅନ୍ଧକାର ପାଖକୁ ଆସିଥାଏ, ଆଉ ଅନ୍ଧକାର ତାହାକୁ ଗ୍ରହଣ କରେ ନାହିଁ। ତେବେ ଏହି ଦିନର ଅଭିଷିକ୍ତ ଗଣଙ୍କୁ ଧ୍ୟାନ ଦିଅନ୍ତୁ, ଯେପରିକି ମୂଷା ଇସ୍ରାଏଲ ସନ୍ତାନ ଗଣଙ୍କୁ ବାହାର କରି ଆଣିଥିଲେ, ଆଉ ସେମାନେ ସେଠାରେ ଥିବା ସେହି ମହାନ ରାଷ୍ଟ୍ରର କଥା ଶୁଣିଲେ ଓ ଭ୍ରାନ୍ତ ହୋଇଯାଇଥିଲେ। ତେବେ ଇସ୍ରାଏଲ ଆନ୍ତଃସାଂଗଠନିକ ଥିଲା, ତାହାର କୌଣସି ଭୂମି କୌଣସି ଘର ନଥିଲା, ସେ ତ ଗୋଟିଏ ଘରକୁ ଯାଉଥିଲା। ଆମର କୌଣସି ମଣ୍ଡଳୀ ନାହିଁ, ଆମର ନାହିଁ, ଆମେ ତ ଗୋଟିଏ ମଣ୍ଡଳୀକୁ ଯାଉଅଛୁ, ସେହି ପ୍ରଥମ ଜାତର ମଣ୍ଡଳୀକୁ, ମହିମାରେ ରହିଥିବା ସେହି ମଣ୍ଡଳୀକୁ, ପୃଥିବୀରେ ଥିବା କୌଣସି ଏକ ମନୁଷ୍ୟକୃତ ମଣ୍ଡଳୀକୁ ନୁହେଁ, ମହିମାରେ ଥିବା ସେହି ମଣ୍ଡଳୀ, ଆହୁତ ଲୋକମାନଙ୍କର ମଣ୍ଡଳୀ, ଯେଉଁମାନେ କି ଅନନ୍ତ ଜୀବନ ନିମନ୍ତେ ପୂର୍ବ ନିରୂପିତ ଅଟନ୍ତି। ଦେଖନ୍ତୁ, ସେମାନେ ନିଜର ଘରକୁ ଯାଉଅଛନ୍ତି, ଆଉ ଯେତେବେଳେ ସେମାନେ ପାରି ହୋଇ ଆରପଟକୁ ଯିବା ନିମନ୍ତେ ସେହି ସ୍ଥାନକୁ ଆସି ପହଞ୍ଚିଲେ, ସେମାନେ ବାକ୍ୟକୁ ସନ୍ଦେହ କଲେ ଓ ଫେରି ଆସିଲେ। ଆଉ ଯେତେବେଳେ କି ଜିଓସି ଓ କାଲେବ ଓ ଅନ୍ୟମାନେ ପାରି ହୋଇ ସେ ଦେଶକୁ ଯାଇଥିଲେ ଓ ସେଠାରୁ ଅଙ୍ଗୁର ପେନ୍ଥାଟିଏ ନେଇକି ଫେରି ଆସିଥିଲେ, ସେମାନଙ୍କୁ ଏହା ପ୍ରମାଣ ଦେବା ନିମନ୍ତେ ଯେ ସେହି ଦେଶ ସେଠାରେ ରହିଅଛି, ଯାହାକି ପରମେଶ୍ୱରଙ୍କ ପ୍ରତିଜ୍ଞାର ବାକ୍ୟ ଥିଲା ଯେ ତାହା ଦୁଗ୍ଧ ମଧୁ ପ୍ରବାହୀ ଏକ ଉତ୍ତମ ଦେଶ ଅଟେ। ଆଉ ତାହା ସବୁ ସେମାନଙ୍କ ନିକଟରେ ଏହା ପ୍ରମାଣ ଦେବା ହେତୁ ଏହି ପାରିକୁ ନେଇକି ଆସିଥିଲେ, ଆଉ ସେମାନେ ତାହାକୁ ଆସ୍ୱାଦନ କଲେ ଓ କହିଲେ, ଓହ ଓହ, ତଥାପି ଆମେ ତାହା କରିପାରିବା ନାହିଁ। କଣ ଘଟିଥିଲା? ସେମାନେ ପ୍ରାନ୍ତରରେ ବିନଷ୍ଟ ହୋଇଯାଇଥିଲେ। ସେମାନେ ଠିକ ସେହିଠାରେ ରହିଗଲେ ଓ ନିଜକୁ ସଂଗଠିତ କରି ପକାଇଲେ, ଓ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମୃତ୍ୟୁବରଣ କରିଥିଲେ। ମାତ୍ର ସେମାନେ ଯେଉଁମାନେ କି ଆରପାରିକୁ ଯାଇଥିଲେ ଓ ପ୍ରମାଣ ନେଇ ଫେରିଆସିଥିଲେ, ଝିଅ ସିଓ କାଲେବ ମୂଷା ରୂପାନ୍ତରିତ ହୋଇଥିଲେ। ଏହା ମଣ୍ଡଳୀର ଅପେକ୍ଷା କରୁଥିବାର ଏକ ନିଦର୍ଶନ ଅଟେ। ଆଉ ପୁରାତନ ନିୟମ ନୂତନ ନିୟମର ପୁନରୁତ୍ଥାନ ଏବଂ ସ୍ୱର୍ଗାରଣ କରୁଥିବା ସେହି ଦେହର ଏକ ପ୍ରତିରୂପ ଅଟେ। କଣ ସେଠାରେ ତିନିକୁ ଦେଖନ୍ତି କି? ଦେଖନ୍ତୁ, ସେମାନଙ୍କୁ ତ ସେଠାରେ ରେଖାରେ ତିନି ରହିବାକୁ ହିଁ ଅଛି, ଏଣୁ ବିଶ୍ୱାସୀ ଓ ଅବିଶ୍ୱାସୀ ଭାବରେ। ବୁଝିଲେ? ଧ୍ୟାନ ଦିଅନ୍ତୁ ଯେ ତାହା କିପରି ସମ୍ପୂର୍ଣ୍ଣ ଭାବରେ ଥିଲା। ମନେ ରଖିଥାନ୍ତୁ ଯେ ପରମେଶ୍ୱର ସେ ପାପକୁ କଦାପି କ୍ଷମା କରିନଥିଲେ। ତେବେ ସେମାନେ କିପରି ଭାବରେ ଭିତରକୁ ପ୍ରବେଶ କରିବାକୁ ଯାଉଅଛନ୍ତି? ଯଦି ତା ଆରମ୍ଭରୁ ହିଁ କଣ୍ଟକ ଅଟେ, ତେବେ ଶେଷରେ ମଧ୍ୟ ତା କଣ୍ଟକ ହେବ। କେବଳ ପୂର୍ବ ନିରୂପିତ ମାନେ ହିଁ ତାହା ଦେଖିବେ। ତେବେ ଧ୍ୟାନ ସହକାରେ ଶୁଣନ୍ତୁ, ଯେପରିକି ତାହା ଠିକ ଅନ୍ଧକାର ଯୁଗ ପୂର୍ବରୁ ସାଧୁ ମାର୍ଟିନଙ୍କ ଦିନରେ ହୋଇଥିଲା, ଯିଏକି ଜଣେ ପ୍ରଭୁ ଭୟାଳୁ ସରଳ ଲୋକଟିଏ ଥିଲେ। କେତେଜଣ ସାଧୁ ମାର୍ଟିନଙ୍କ ଲେଖନୀ ଗୁଡ଼ିକ ପାଠ କରିଛନ୍ତି? ଆପଣମାନଙ୍କ ମଧ୍ୟରୁ ଅନେକ ତାହା କରିଛନ୍ତି। ଆମେ ସାଧୁ ମାର୍ଟିନଙ୍କ ଲେଖନୀ ଗୁଡ଼ିକୁ ଆଣିବା ପାଇଁ ଯାଇଥିଲୁ, ସେହି ଯାଜକ କହିଲେ, ମାତ୍ର ତାଙ୍କୁ ତ ସନ୍ତ ବୋଲି ଘୋଷଣା କରାଯାଇ ନାହିଁ। ନିଶ୍ଚିତରେ ତାହାଙ୍କୁ କରାଯାଇ ନାହିଁ, ସେମାନଙ୍କ ଦ୍ୱାରା ନୁହେଁ, ମାତ୍ର ସେ ତ ପରମେଶ୍ୱରଙ୍କ ଦ୍ୱାରା ସନ୍ତ ବୋଲି ଘୋଷଣା କରାଯାଇଛନ୍ତି। ପବିତ୍ର ଆତ୍ମା ହିଁ ତାହାଙ୍କୁ ସେଠାରେ ତୃତୀୟ ମଣ୍ଡଳୀ ଯୁଗରେ ରଖାଯିବା ପାଇଁ ଆମମାନଙ୍କୁ କହିଲେ। ବୁଝିଲେ? ଦେଖନ୍ତୁ ଯେ ସେ କିପରି ଏକ ପ୍ରଭୁପ୍ରିୟ ସରଳ ଲୋକଟିଏ ଥିଲେ, ଆହୁତ ଓ ପୂର୍ବ ନିରୂପିତ। ତାହାଙ୍କର ମାତା ପିତା ପ୍ରତିମା ପୂଜକ ଥିଲେ, ତାଙ୍କର ପିତା ଜଣେ ସୈନିକ ଥିଲେ। ତାଙ୍କୁ ମଧ୍ୟ ସେହି ପରମ୍ପରା ରକ୍ଷା କରିବାକୁ ଯାଇ ଜଣେ ସୈନିକ ହେବାକୁ ପଡ଼ିଥିଲା। ଆଉ ଯେତେବେଳେ ସେ ହେଲେ, ଆଉ ସେ ଏହା ସର୍ବଦା ବିଶ୍ୱାସ କରୁଥିଲେ ଯେ କୌଣସି ନା କୌଣସି ସ୍ଥାନରେ ପରମେଶ୍ୱର ଅଛନ୍ତି। ସେ ପ୍ରକୃତି ପ୍ରେମୀ, ବଣ ଜଙ୍ଗଲ ଭଲ ପାଉଥିବା ଜଣେ ଲୋକ ଥିଲେ, ଆଉ ପରମେଶ୍ୱରଙ୍କୁ ଦେଖିପାରୁଥିଲେ। ଦିନେ ସେ ଏକ ନଗର ଦେଇ ଯାଉଥିଲେ, ଆଉ ସେଠାରେ ଜଣେ ବୃଦ୍ଧ ଦରିଦ୍ର ଭିକାରୀ ମୃତପ୍ରାୟ ଅବସ୍ଥାରେ ପଡି ରହିଥିଲା ଓ ଭିକ୍ଷା ମାଗୁଥିଲା ଯେ ଯଦି କେହି, ସେହି ରାତ୍ରି ସେ ବହୁତ ଥଣ୍ଡା ଥିଲା। ଓହ, ସେ ଭିକାରୀ କହିଲା, ମୋତେ ଘୋଡ଼ାଇବା ପାଇଁ କିଛି ଦିଅନ୍ତୁ, ମୁଁ ଆଜି ରାତ୍ରି ମରିଯିବି। କେହି ତାହାକୁ ଦେଉନଥିଲେ, ଆଉ ମାର୍ଟିନ ଗୋଟିଏ ପଟକୁ ହେଲେ ଓ ତାକୁ ଅଳ୍ପ ସମୟ ଦେଖିଲେ। କେହି ତାହାକୁ କିଛି ସାହାଯ୍ୟ କରୁନଥିଲେ। ତାଙ୍କ ପାଖରେ କେବଳ ଗୋଟିଏ ଅଙ୍ଗରଖା କୋଟ ଥିଲା। ଯଦି ସେ ତାକୁ ସେ ଅଙ୍ଗରଖାଟି ଦେଇଦେବେ, ତାହେଲେ ସେ ନିଜେ ସେହି ଥଣ୍ଡାରେ ଆକ୍ରାନ୍ତ ହୋଇଯିବେ, ଯେହେତୁ ସେ ତାଙ୍କର କାର୍ଯ୍ୟ ଦାୟିତ୍ୱରେ ଥିଲେ। ଏଣୁ ସେ ଚିନ୍ତା କଲେ, ଯଦି ମୁଁ ତାକୁ ଦୁଇ ଭାଗରେ ବିଭକ୍ତ କରି ତା ସହିତ ବ୍ୟବହାର କରିବି, ତାହେଲେ ଆମେ ଦୁଇ ଜଣଙ୍କର ବଞ୍ଚିବାର ସୁଯୋଗ ରହିବ। ଏଣୁ ସେ ନିଜର ଅଙ୍ଗରଖାଟିକୁ ନେଲେ ଓ ତାହାକୁ ନିଜର ଛୁରୀରେ ଦୁଇ ଭାଗରେ ବିଭକ୍ତ କଲେ ଓ ଗୋଟିକରେ ସେହି ବୃଦ୍ଧ ଭିକାରୀଟିକୁ ଘୋଡ଼ାଇ ଦେଲେ, ଅନ୍ୟ ଭାଗଟି ସେ ନିଜେ ଘୋଡ଼ାଇ ରହିଲେ। ସମସ୍ତେ କହିଲେ, ଦେଖ, କି ଏକ ବିଚିତ୍ର ଦିଶୁଥିବା ପ୍ରହରୀ ଜଣେ, ଦେଖ, ଜଣେ କୌତୁକିଆ ଦିଶୁଥିବା ସୈନିକଟିଏ, ଯିଏକି ଅଧା ଅଙ୍ଗରଖାଟି ଘୋଡ଼ାଇ ହୋଇଛି। ତାର ପରବର୍ତ୍ତୀ ରାତ୍ରି ଯେତେବେଳେ ସେ ତାହାଙ୍କର କାର୍ଯ୍ୟରୁ ବିରତିରେ ଥିଲେ ଓ ନିଜର ବିଛଣାରେ ଶୋଇଥିଲେ, ସେ ଉଠି ପଡ଼ିଲେ, ଦେଖିଲେ ଯେ ତାହାଙ୍କର କକ୍ଷରେ ଛିଡ଼ା ହୋଇଛନ୍ତି ଓ ସେଠାରେ ଯୀଶୁ ସେହି ପୁରୁଣା ଅଙ୍ଗରଖାଟି ପିନ୍ଧି ଛିଡ଼ା ହୋଇଥିଲେ, ଯେଉଁଥିରେ କି ସେ ସେହି ଭିକାରୀଟିକୁ ଘୋଡ଼ାଇ ଦେଇଥିଲେ। ସେ ଠିକ ସେଇଠାରେ ଏହା ଜାଣିଲେ ଯେ, ମୋର କ୍ଷୁଦ୍ରରୁ କ୍ଷୁଦ୍ରମାନଙ୍କ ସହିତ ତୁମେ ଯାହା କର, ମୋର ଅଭିଷିକ୍ତମାନଙ୍କ ସହିତ ଯାହା କର, ତାହା ତୁମେ ମୋ ସହିତ କରିଥାଅ। ସେ ପଡ଼ି ରହିଥିବା ଅବସ୍ଥାରେ ସେଠାରେ ସେ ପରମେଶ୍ୱରଙ୍କ ଜଣେ ମହାନ ଦାସ ଥିଲେ। ମଣ୍ଡଳୀ ତାହାଙ୍କୁ ପରିହାସ କରିଥିଲା, ତାହାଙ୍କୁ ନିର୍ଯାତନା ଦେଇଥିଲା, ତାହାଙ୍କୁ ତଡ଼ି ଦେଇଥିଲା ଓ ସବୁକିଛି କରିଥିଲା, ମାତ୍ର ସେ ପରମେଶ୍ୱରଙ୍କ ଜଣେ ଭବିଷ୍ୟତବକ୍ତା ଥିଲେ। ଯାହା ସେ କହିଥିଲେ ତାହା ସଫଳ ହୋଇଥିଲା। ସେହି ଯୁଗରେ ମଧ୍ୟ ଅନେକ ତାହାଙ୍କୁ ବିଶ୍ୱାସ କରିଥିଲେ। ମୁଁ ଆପଣମାନଙ୍କୁ ଦେଖାଇବାକୁ ଚାହେଁ ଯେ ସୈତାନ କେତେ ପ୍ରବଞ୍ଚକ ଅଟେ। ଦିନେ ସେ ତାଙ୍କର ଅଧ୍ୟୟନରେ ବସିଥିଲେ, ସେତେବେଳେ ସେଠାରେ ଏକ ପରାକ୍ରମୀ ଦୂତ ଆସିଲେ। ତାହାଙ୍କ ମସ୍ତକରେ ମୁକୁଟ ଥିଲା, ତାଙ୍କର ସୁବର୍ଣ୍ଣ ପାଦୁକା ଥିଲା, ତାଙ୍କ ବସ୍ତ୍ରର ଚାରିଆଡ଼େ ସୁବର୍ଣ୍ଣ ଫିତା ଲାଗିଥିଲା। ଆଉ ସେ କହିଲେ, ମାର୍ଟିନ, କଣ ତୁମେ ମୋତେ ଜାଣ? ସେ କହିଲେ, ମୁଁ ତୁମ୍ଭର ପ୍ରଭୁ ଓ ଉଦ୍ଧାରକର୍ତ୍ତା ଅଟେ, ମୁଁ ସେଇ ଯିଏକି ତୁମକୁ ଉଦ୍ଧାର କରିଅଛି। ମାର୍ଟିନ, ମୋର ଉପାସନା କର। ମାତ୍ର ସେ ଭବିଷ୍ୟତ ବକ୍ତା ଏହା ଜାଣି ଯେ ସେଠାରେ କିଛି ଗୋଟାଏ ବିଷୟ ବିଚିତ୍ର ଅଛି, ସେ ତାହାଙ୍କୁ କେବଳ ଚାହିଁ ରହିଲେ। ସେ ଦୂତ କହିଲେ, ମାର୍ଟିନ, ମୁଁ ତୁମ୍ଭର ଉଦ୍ଧାରକର୍ତ୍ତା ଯୀଶୁଖ୍ରୀଷ୍ଟ ଅଟେ, ମୋର ଉପାସନା କର। ମାର୍ଟିନ, କଣ ତୁମେ ମୋତେ ଜାଣ ନାହିଁ କି? ମାର୍ଟିନ ତାଙ୍କୁ ଚାହିଁ ରହିଲେ। ତାଙ୍କର ମନ ଭିତରେ ପବିତ୍ର ଶାସ୍ତ୍ର ବିଷୟ ଆସିବାକୁ ଲାଗିଲା। ସେ କହିଲେ, ଶୈତାନ, ମୋଠାରୁ ଦୂର ହୁଅ। ସେ କହିଲେ, ତୁମ ମସ୍ତକରେ ଏକ ମୁକୁଟ ଅଛି, ଆଉ ପରମେଶ୍ୱରଙ୍କ ବାକ୍ୟ କୁହେ ଯେ ତାହାଙ୍କର ସାଧୁମାନେ ତାହାଙ୍କୁ ମୁକୁଟ ଯୁଗର ଶେଷରେ ପିନ୍ଧାଇବେ। କଣ ତାହା ପେଣ୍ଟିକଷ୍ଟାଲ ପ୍ରଲୋଭନର ଚାରା ହୋଇନଥିବ? ଭାଇ, ସେ ବାକ୍ୟକୁ ଧ୍ୟାନ ସହକାରେ ଦେଖନ୍ତୁ, ତାହିଁ ତ ମୁଖ୍ୟ ବିଷୟ ଅଟେ। ପୁଣି ଥରେ ଦିନେ ସେଠାରେ ଆଶ୍ରମରେ ଯୁବା ବୟସ୍କ ସାଧୁମାନଙ୍କ ଗହଣରେ ଜଣେ ବୃଦ୍ଧ ସାଧୁଟିଏ ଥିଲେ। ସେ ଏକ ପ୍ରକାର ଉତ୍ତେଜକ ସ୍ୱଭାବ ବିଶିଷ୍ଟ ଥିଲେ। ତେବେ ଏହାକୁ ଦେଖନ୍ତୁ, ଏଠାରେ ତାହା ଆଜି ଏକ ଉତ୍ତମ ଦୃଷ୍ଟାନ୍ତଟିଏ ଅଟେ। ସେହି ବୃଦ୍ଧ ସାଧୁ ଜଣକ ଅନ୍ୟମାନଙ୍କ ଅପେକ୍ଷା କିଛି ଶ୍ରେଷ୍ଠ ହେବାକୁ ଚାହୁଁଥିଲେ। ସେ ନିଜକୁ, ନିଜର ଅଧିକାରକୁ କିଛି ଗୋଟିଏ ବଡ଼ ଭାବରେ, କିଛି ଗୋଟାଏ ଅଧିକ ଉନ୍ନତ ଭାବରେ, ଗୋଟିଏ ଅନ୍ୟ ଶ୍ରେଣୀର ଆପଣମାନେ ଜାଣନ୍ତି, ଓ କିଛି ଗୋଟାଏ ବଡ଼ ବୋଲି ଦେଖାଇବାକୁ ଚାହୁଁଥିଲେ। ସେ ପ୍ରତିଷ୍ଠିତ, ସମ୍ମାନିତ ହେବାକୁ ଚାହୁଁଥିଲେ। ସଦାବେଳେ ଏହା ଚାହୁଁଥିଲେ ଯେ ଅନ୍ୟ ଭାଇମାନେ ନ କରନ୍ତୁ। ଆପଣମାନେ ଜାଣନ୍ତି ଯେ ସେ ଭିନ୍ନ ହେବାକୁ ଚାହୁଁଥିଲେ। ବୁଝିଲେ? ସେ ମାମଲା ଯାହା ବି ହୋଇଥାଉ ନା କାହିଁକି, ସେ ବହୁତ ଅହଙ୍କାରୀ ସ୍ୱଭାବର ଥିଲେ। ସେ ସମୁଦ୍ର ବାଲୁକା ଉପରେ ଥିବା ଗୋଟିଏ ମାତ୍ର ପଥର ସଦୃଶ ଥିଲେ। ଏପରି କେହି ହେଲେ ନଥିଲେ ଯିଏକି ତାଙ୍କୁ ସ୍ପର୍ଶ କରିପାରନ୍ତେ। ଦେଖନ୍ତୁ କଣ ଘଟିଲା, ତାଙ୍କ ପାଖରେ ତ କିଛି ଗୋଟାଏ ବଡ଼ ବିଷୟ ରହିବାକୁ ଥିଲା। ତାଙ୍କୁ ତ ବଡ଼ ବଡ଼ ସମାଜଗୁଡ଼ିକ ସହିତରେ ତୁଳନାରେ ରହିବାକୁ ଥିଲା। କଣ ଆପଣମାନେ ମୋତେ ବୁଝିପାରୁଛନ୍ତି? ବୁଝିଲେ? ଏଣୁ ସେ କହିଲେ, ସେ ଭବିଷ୍ୟତବାଣୀ କଲେ, ସେ କହିଲେ, ସଦାପ୍ରଭୁ ମୋତେ ମଧ୍ୟ ଜଣେ ମାଓବାଦୀ କରିଅଛନ୍ତି, ମୁଁ ଜଣେ ଭବିଷ୍ୟତ ବକ୍ତା ଅଟେ। ତେବେ ମାତ୍ର ସେହି ଦେଶରେ ଜଣେ ସୁପ୍ରମାଣିତ ଭବିଷ୍ୟତ ବକ୍ତା ରହୁଥିଲେ, ଆଉ ତାହା ସାଧୁ ମାର୍ଟିନ ଥିଲେ। ସେ ତ ଜନ୍ମରୁ ହିଁ ଜଣେ ଭବିଷ୍ୟତ ବକ୍ତା ଥିଲେ। ମାତ୍ର ଏହି ବାଳକ କହିଲେ, ଯୁବା ବ୍ୟକ୍ତି ଜଣକ କହିଲେ, ଏହି ଯୁବା ସାଧୁ ଯିଏକି ପ୍ରାୟ 25 ବର୍ଷ ବୟସର ଥିଲେ, ସେ କହିଲେ, ସଦାପ୍ରଭୁ ମୋତେ ଜଣେ ଭବିଷ୍ୟତ ବକ୍ତା କରିଅଛନ୍ତି, ଆଉ ମୁଁ ତୁମମାନଙ୍କୁ ତାହା ପ୍ରମାଣ କରିବାକୁ ଯାଉଅଛି। ସେ କହିଲେ, ଆଜି ରାତ୍ରି ସଦାପ୍ରଭୁ ମୋତେ ଗୋଟେ ବଡ଼ ଖୁବ୍ ସୁନ୍ଦର ବସ୍ତ୍ରଟିଏ ଦେବାକୁ ଯାଉଛନ୍ତି, ଗୋଟେ ଶୁକ୍ଳ ବସ୍ତ୍ର ମୋ ଉପରେ ଦେବାକୁ ଯାଉଛନ୍ତି ଓ ତୁମମାନଙ୍କ ମଧ୍ୟରେ ନିଯୁକ୍ତ କରିବାକୁ ଯାଉଛନ୍ତି। ତାପରେ ତୁମେମାନେ ସମସ୍ତେ ମୋ ନିକଟକୁ ଆସିବ, ଦେଖନ୍ତୁ, ଆଉ ତୁମେମାନେ ମୋ ଠାରୁ ଆଦେଶ ଗ୍ରହଣ କରିବ। ତେବେ ତାହାକୁ ଆଜିର ଦିନ ସହ ତୁଳନା କରନ୍ତୁ। ଦେଖନ୍ତୁ, ମୁଁ ସେହି ସଂଗଠନର ମୁଖ୍ୟ ହୋଇଯିବି, ମୁଁ ତୁମମାନଙ୍କର, ତୁମ ସମସ୍ତ ସାଧୁମାନଙ୍କର କଥା ବୁଝିବି। ଆଉ ସତ୍ୟ ସତ୍ୟ ସୁନିଶ୍ଚିତ ଭାବରେ ସେହି ରାତ୍ରି ଭବନରେ ଜ୍ୟୋତିପୁଞ୍ଜ ଆସିଗଲା। ସାଧୁ ମାର୍ଟିନଙ୍କ ଲେଖନୀ ତାହା ହିଁ ବ୍ୟକ୍ତ କରେ, ତା ପାଠ କରନ୍ତୁ। ଆଉ ଏହା ଏକ ବାସ୍ତବିକ ଘଟଣା ଅଟେ, ଏହା ଇତିହାସରେ ଅଛି। ଆଉ ଜ୍ୟୋତିପୁଞ୍ଜ ଆସିଲା, ଆଉ ସମସ୍ତେ ତାହା ଦେଖିଲେ। ଆଉ ଦେଖନ୍ତୁ, ସେଠାରେ ବାହାରି ଆସିଲା, ସେ ଏକ ଶୁକ୍ଳ ବସ୍ତ୍ର ପିନ୍ଧି ସେମାନଙ୍କ ଗହଣରେ ଛିଡ଼ା ହେଲେ। ସେ କହିଲେ, ଦେଖ, କଣ ମୁଁ ତୁମମାନଙ୍କୁ କହିନଥିଲି? ମାତ୍ର ତା ବାକ୍ୟର ବିରୋଧାତ୍ମକ ଥିଲା। ଆଉ ଯେତେବେଳେ ସେ ଗଲେ ଓ ସେ ବିଦ୍ୟାଳୟର ବୃଦ୍ଧ ଅଧ୍ୟକ୍ଷଙ୍କୁ ନେଇକି ଆସିଲେ, ସେ ଅଧ୍ୟକ୍ଷ ଅଳ୍ପ ସମୟ ଆଗପଛ ହୋଇ ଚାଲିଲେ, ପୁଣି କହିଲେ, ପୁତ୍ର, ତାହା ଯୁକ୍ତିଯୁକ୍ତ ଦିଶୁନାହିଁ। ସେ କହିଲେ, କେବଳ ଗୋଟିଏ ମାତ୍ର ଉପାୟ ଅଛି, ତାହା ହେଉଛି ଏହା, ଆମମାନଙ୍କ ନିମନ୍ତେ ଜାଣିବା ପାଇଁ କେବଳ ଗୋଟିଏ ମାତ୍ର ଉପାୟ ଅଛି, ଏହା ଅଲୌକିକ ପରି ଦିଶୁଥିଲା। ପିଲାଏ, ପେଣ୍ଟିକଷ୍ଟ ସେ ପ୍ରଲୋଭିତ ଚାରାକୁ ଗିଳି ପକାଇଥାନ୍ତା, ତାର ମୂଳ, ବଂଶୀପାତ୍ର, ତାର ସୂତା, କଣ୍ଟା ଓ ସବୁକିଛିକୁ ଧରି ପକାଇଥାନ୍ତା। ସେ ବୃଦ୍ଧ ଅଧ୍ୟକ୍ଷ କହିଲେ, ସେ ଆଶ୍ଚର୍ଯ୍ୟ କର୍ମଟି ଠିକ୍ ଦିଶୁଥାଇପାରେ, ମାତ୍ର ତା ବାକ୍ୟ ସଙ୍ଗତ ଦିଶୁନାହିଁ। ତେବେ ଆମ ପାଖରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଜଣେ ଅଭିଷିକ୍ତ ମାଓବାଦୀ, ଯାହାଙ୍କର ନାମ ମାର୍ଟିନ। ତେବେ ଆସ ଓ ତାହାଙ୍କ ସମ୍ମୁଖକୁ ଯାଅ। ସେହି ସାଧୁ କହିଲେ, ନା ନା, ମାର୍ଟିନର ଏଥିସହିତ କିଛି ସମ୍ବନ୍ଧ ନାହିଁ। ଆଉ ସେ ଅଧ୍ୟକ୍ଷ କହିଲେ, ଯାହା ବି ହେଉ, ତୁମେ ତ ଯାଉଅଛ। ଆଉ ସେମାନେ ତାଙ୍କୁ ମାର୍ଟିନଙ୍କ ପାଖକୁ ନେଇଯିବା ପାଇଁ ତାଙ୍କର ହାତକୁ କଷିକି ଧରିଲେ, ଆଉ ସେତେବେଳେ ସେହି ବସ୍ତ୍ର ତାଙ୍କୁ ଛାଡ଼ି ଚାଲିଗଲା। ଦେଖନ୍ତୁ, ଯଦି ସମ୍ଭବ ହୁଏ ତେବେ ତାହା ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିଦେବ। ଦେଖନ୍ତୁ, ସେମାନେ ସେହିପରି ଲୋକମାନଙ୍କୁ ଜାଣନ୍ତି। ଯୀଶୁ କହିଲେ, ମୋର ମେଷ ମୋର ବାକ୍ୟ ଜାଣନ୍ତି। ଆପଣ କହିବେ, ମୋର ରବ ଶୁଣନ୍ତି, ତାହା ହିଁ ତ ତାହାଙ୍କର ବାକ୍ୟ ଅଟେ। ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ, ବରଂ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ବୁଝିଲେ? ପୂର୍ବ ନିରୂପିତ ମାନେ ଏହା ଜାଣନ୍ତି, ଏକ ବିଚିତ୍ର ଶବ୍ଦ କିମ୍ବା ଏକ ବିଚିତ୍ର ରବ ସେମାନେ ତାହାର ଅନୁବର୍ତ୍ତୀ ହେବେ ନାହିଁ। ଏହା ହିଁ ତ ମାମଲା ସେଠାରେ ସେହି ଯୁବା ସାଧୁମାନଙ୍କ ସହିତ ଥିଲା। ସେମାନେ ସେହି ବୃଦ୍ଧ ସାଧୁର ଅନୁବର୍ତ୍ତୀ ହେବେ ନାହିଁ। ସେମାନେ ଜାଣିଥିଲେ ଯେ ସେଠାରେ ମାର୍ଟିନ ଅଛନ୍ତି, ସେ ଯୁଗର ଜଣେ ଭବିଷ୍ୟତ ବକ୍ତା, ଯିଏକି ପରମେଶ୍ୱରଙ୍କ ଦ୍ୱାରା ବାକ୍ୟ ଜରିଆରେ ସୁପ୍ରମାଣିତ ଅଟନ୍ତି। ସେ ବାକ୍ୟ ଜାଣିଛନ୍ତି, ଆଉ ସେହି ବ୍ୟକ୍ତି ତାହାଙ୍କ ସମ୍ମୁଖରେ ଛିଡ଼ା ହେବ ନାହିଁ। ସେ ଏହା ମଧ୍ୟ କହିଲେ, ଯେଉଁଠାରେ ମଡ଼ା ଥାଏ ଅଥବା ବାକ୍ୟ ଥାଏ, ସେଠାରେ ଋତୁର ସମୟାନୁସାରେ ଉତ୍କୃଷ୍ଟ ପକ୍ଷୀମାନେ ଏକତ୍ରିତ ହେବେ। ତେବେ ତାହା ମ୍ୟାଥି, ଆପଣମାନେ ତାହା ଲେଖିବାକୁ ଚାହାନ୍ତି? ତାହା ମ୍ୟାଥିଉ 24:28 ଅଟେ, ତାହାଠୁ ଅଳ୍ପ ଟିକେ ଆଗରୁ, ମ୍ୟାଥିଉ 24:24, ତାହାଠୁ ଚାରିପଦ ପୂର୍ବରୁ ଦେଖନ୍ତୁ, ଯଦି ଆପଣମାନେ ତାହାକୁ ଦେଖିବାକୁ ଚାହାନ୍ତି। ଯେଉଁଠାରେ ମଡ଼ା ଥାଏ, ସେହି ମାନ୍ନା ଥାଏ, ସେହି ବାକ୍ୟ ଥାଏ, ସେଠାରେ ଉତ୍କୃଷ୍ଟ ପକ୍ଷୀମାନେ ଏକତ୍ରିତ ହେବେ। ତେବେ ମୋତେ ଶୀଘ୍ର କରିବା ଉଚିତ, ମୁଁ ସେଠାରୁ ଉପରକୁ ଅନାଇଲି ଓ ଦେଖିଲି ଯେ ତାହା କେତେ ସମୟ ହେଲାଣି, ତାହା ତ 12:07 or 8 ହୋଇଅଛି। ମୁଁ ଅତି ଶୀଘ୍ର କରିବି, ନତୁବା ଆମେ ଏହାକୁ ଆଜି ରାତିରେ ସମାପ୍ତ କରିପାରିବା। ଉଭୟ ମଧ୍ୟରୁ ଆପଣ ଯାହା କରିବାକୁ ଚାହିଁବେ, ଏହି ସକାଳରେ କି ଅବା ଆଜି ରାତ୍ରିରେ ସେବା ପରେ। ଆଜି କେତେ ଜଣଙ୍କୁ ଘରକୁ ଫେରିବାକୁ ଅଛି? ଆସନ୍ତୁ ଆପଣମାନଙ୍କର ହାତକୁ ଦେଖିବା। ଦେଖନ୍ତୁ, ହେ ମୋର ପ୍ରଭୁ, ଉତ୍ତମ ହେବ ଯେ ମୁଁ ତାହା କହିବା ଅବିରତ ରଖେ। ମୁଁ ଦୁଃଖିତ ଯେ ମୁଁ ଫୋନ୍ ମାଧ୍ୟମରେ ସଂଯୋଗ ଥିବା ସେହି ଲୋକମାନଙ୍କୁ ସେହିପରି ଭାବରେ ଅନେକ ସମୟ ଧରି ଅଟକାଇ ରଖିଛି, ମାତ୍ର ମୁଁ ଶୀଘ୍ର କରିବି। ଏହା ତ ଆପଣଙ୍କର ଧନଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଅଟେ। ଦେଖନ୍ତୁ, ମୁଁ ବିଶ୍ୱାସ କରେ ଯେ ଏହା ମୋ ପାଇଁ ତ ତାହା ଅଟେ। ଆପଣମାନଙ୍କର ଧନ ବିନଷ୍ଟ ହୋଇଯିବ, ଏହା ହେବ ନାହିଁ, ଏହା ତ ବାକ୍ୟ ଅଟେ। ବୁଝିଲେ? ଯେଉଁଠାରେ ମଡ଼ା ଥାଏ, ସେଠାରେ ଉତ୍କୃଷ୍ଟ ପକ୍ଷୀମାନେ ଏକତ୍ରିତ ହେବେ। ଯେଉଁଠାରେ ମଡ଼ା ଥାଏ, ଯେଉଁଠାରେ ସେହି ହତ କରିବାର ବିଷୟ ଥାଏ, ସେଇଠାରେ ଉତ୍କୃଷ୍ଟ ପକ୍ଷୀମାନେ ଏକତ୍ରିତ ହେବେ। ଯେଉଁଠାରେ ତାଜା ମାଂସ ଥାଏ, ସେହି ଋତୁର ବାକ୍ୟ ଥାଏ, ସେଇଠାରେ ହିଁ ଉତ୍କୃଷ୍ଟ ପକ୍ଷୀମାନେ ଏକତ୍ରିତ ହେବେ। ମାତ୍ର ତାହା ସଢିଯିବା ପରେ ଶାଗୁଣାମାନେ ତାହାର ଚାରିପାଖରେ ଘୁରି ବୁଲିବେ। ହଁ, ଦେଖନ୍ତୁ ଯେ ଆପଣ ମୋର କହିବାର ଅର୍ଥ କଣ ଅଟେ। ଯେତେବେଳେ ଗୋଟିଏ ପଶୁକୁ ହତ କରାଯାଏ, ସେତେବେଳେ ଉତ୍କୃଷ୍ଟ ପକ୍ଷୀମାନେ ଏକତ୍ରିତ ହୁଅନ୍ତି, ମାତ୍ର ତା ସେଠାରେ ପଡି ରହି ପଚି ସଢିଯିବା ପରେ ସେତେବେଳେ ଶାଗୁଣାମାନେ ଆସନ୍ତି। ଉତ୍କୃଷ୍ଟ ପକ୍ଷୀର ତା ସହିତରେ ଆଉ କୌଣସି କାମ ନଥାଏ। ବୁଝିଲେ? ଯୀଶୁ କହିଲେ, ଯେଉଁଠାରେ ମଡ଼ା ଥାଏ,
ଯେଉଁଠାରେ ମାନ୍ନା ବୃଷ୍ଟି ହୁଏ, ରାତ୍ରିରେ ମାନ୍ନା ତାଜା ଭାବରେ ବୃଷ୍ଟି ହୁଏ, ସେଇଠାରେ ଉତ୍କୃଷ୍ଟ ପକ୍ଷୀମାନେ ତାହା ପାଇଁ ଏକତ୍ରିତ ହେବେ। ତାହା ସେଦିନ ନିମନ୍ତେ ମାନ୍ନା ଅଟେ, ବୁଝିଲେ? ଧ୍ୟାନ ଦିଅନ୍ତୁ, ମାତ୍ର ତାହା ସଢିଯିବା ପରେ ସେଥିରେ ପୋକ ଲାଗିଯାଆନ୍ତି ଆଉ ତାପରେ ସେଠାରେ ଶାଗୁଣ ମାନେ ଆସନ୍ତି। ଯେପର୍ଯ୍ୟନ୍ତ ତାହା ପଚି ସଢି ନ ଯାଏ ସେମାନେ ତାର ଗନ୍ଧ ପାଇପାରନ୍ତି ନାହିଁ। ଏଥିରେ କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ଯୀଶୁ ସେଠାରେ ଛିଡ଼ା ହେଲେ ଓ କହିଲେ, ହେ ଜେରୁସାଲମ, ତୁମେ ଯିଏକି ପ୍ରତ୍ୟେକ ଭାବବାଦୀମାନଙ୍କୁ ପ୍ରସ୍ତରାଘାତ କରିଥାଅ। ସେଠାରେ ସେହି ବ୍ୟକ୍ତିଗତ ସର୍ବନାମକୁ ଲକ୍ଷ୍ୟ କରନ୍ତୁ, ଦେଖନ୍ତୁ, ହେ ଜେରୁସାଲମ, ହେ ଜେରୁସାଲମ, କେତେଥର ମୁଁ ଚାହିଁଲି ଯେ ସେ କିଏ ଥିଲେ, କେତେଥର ମୁଁ ସେହି ମାଆକୁ କୁଟି ପରି ତୁମମାନଙ୍କୁ ଆବୋରି ନେବା ପାଇଁ ଚାହିଁଲି ଯେପରିକି ସେ ତାର ଛୁଆମାନଙ୍କୁ ତାର ପକ୍ଷ ତଳେ ଆବୋରି ନେଇଥାଏ। ମାତ୍ର ତୁମେ ପ୍ରତ୍ୟେକ ସେହି ଭାଓବାଦୀମାନଙ୍କୁ ପ୍ରସ୍ତରାଘାତ କଲ ଯାହାଙ୍କୁ ମୁଁ ତୁମମାନଙ୍କ ପାଖକୁ ପ୍ରେରଣ କଲି। ସେ ମହାନ ମଣ୍ଡଳୀ ଜେରୁସାଲମ, ସେ ଜେରୁସାଲମ ଯାହାକି ଏଠାରେ ପୃଥିବୀର ନୁହଁ, ବରଂ ଆମେ ତ ଉପରିସ୍ଥ ଜେରୁସାଲମର ଅଟୁ, ଯେଉଁଠାରୁ କି ବାକ୍ୟ ଆସିଥାଏ ପୂର୍ବ ନିରୂପଣରୁ। ଦେଖନ୍ତୁ, ସେହି ପୁରୁଣା ଜେରୁସାଲମ ନୁହେଁ ଯାହାକି ବିନଷ୍ଟ ହୋଇଯାଏ, ମାତ୍ର ଏହା ତ ନୂତନ ଜେରୁସାଲମ ଅଟେ ଯାହାକି ବିନଷ୍ଟ ହୋଇପାରେ ନାହିଁ। ସେହି ପୁରୁଣା ଜେରୁସାଲମ ନୁହେଁ ଯାହାକି ମାନବ ନିର୍ମିତ ଥିଲା, ବରଂ ଏହା ତ ପରମେଶ୍ୱର ନିର୍ମିତ ନୂତନ ଜେରୁସାଲମ ଅଟେ। ଦେଖନ୍ତୁ, ସେଠାରେ ଉପରେ ରହିଥିବା ବାକ୍ୟ ବର୍ତ୍ତମାନ ପ୍ରକଟିତ କରାଯାଉଅଛି, ମୋ ପିତାଙ୍କ ଗୃହରେ ଅନେକ ବାସସ୍ଥାନ ଅଛି, ମୁଁ ଯିବି ଓ ତୁମମାନଙ୍କ ନିମନ୍ତେ ତାହା ପ୍ରସ୍ତୁତ କରିବି। ସେ ସୃଷ୍ଟିକର୍ତ୍ତା ସୁବର୍ଣ୍ଣ ମାର୍ଗମାନ ଓ ଇତ୍ୟାଦି ସବୁ ପ୍ରସ୍ତୁତ କରୁଅଛନ୍ତି, ଏହା ହିଁ ତାହା ଅଟେ ଯାହାକି ବିନଷ୍ଟ ହେବ ନାହିଁ। ହେ ଜେରୁସାଲମ, ଜେରୁସାଲମ, କେତେଥର ମୁଁ ଚାହିଁଲି, ସମୟର ଆରମ୍ଭରୁ କୌଣସି ଜଣେ ତୃତୀୟ ବ୍ୟକ୍ତି ନୁହେଁ କିମ୍ବା ଅନ୍ୟ କେହି ନୁହେଁ, ମାତ୍ର ମୁଁ ଚାହିଁଲି ଯେପରି ମା କୁକୁଟି ଆପଣଙ୍କ ଛୁଆମାନଙ୍କୁ ଆବୋରି ରଖିଥାଏ ସେପରି ମୁଁ ତୁମମାନଙ୍କୁ ଆବୋରିବି। ମାତ୍ର ତୁମେମାନେ ଚାହିଁଲ ନାହିଁ, ମାତ୍ର ବର୍ତ୍ତମାନ ତୁମର ସମୟ ଉପସ୍ଥିତ ଅଟେ। ବୁଝିଲେ? ଯେଉଁଠାରେ ମଡ଼ା ଥାଏ ସେଠାରେ ଉତ୍କୃଷ୍ଟ ପକ୍ଷୀମାନେ ଏକତ୍ରିତ ହେବେ, ମାତ୍ର ସେହି ମଡ଼ାଟି ସଢିଯିବା ପରେ ସେଥିରେ ବାଜ ପକ୍ଷୀମାନେ ଏକତ୍ରିତ ହୁଅନ୍ତି। ବୁଝିଲେ? ଧ୍ୟାନ ଦିଅନ୍ତୁ, ମୂଷା ସେ କେବେ ହେଲେ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ଦେଲେ ନାହିଁ। ମୂଷା ଏକ ଉତ୍କୃଷ୍ଟ ପକ୍ଷୀ ଥିଲେ ଆଉ ସେ କେବେ ହେଲେ ପରମେଶ୍ୱରଙ୍କ ସନ୍ତାନମାନଙ୍କୁ ନୁହ ଛାଡି ଯାଇଥିବା ଖାଦ୍ୟ ପଦାର୍ଥକୁ ଦେଲେ ନାହିଁ। ବୁଝିଲେ? ତାଙ୍କ ପାଖରେ ତ ପରମେଶ୍ୱରଙ୍କର ତାଜା ବାକ୍ୟ ଥିଲା। ସଦାପ୍ରଭୁ ପରମେଶ୍ୱର ପ୍ରାନ୍ତରରେ ମୋ ସହିତ ସାକ୍ଷାତ କଲେ ଓ ତାଙ୍କର ବାକ୍ୟକୁ ପ୍ରମାଣ ସିଦ୍ଧ କଲେ ଓ ତୁମମାନଙ୍କୁ ଡାକି ବାହାର କରି ଆଣିବା ପାଇଁ ମୋତେ ଏଠାକୁ ପ୍ରେରଣ କଲେ। ଏହାପରେ ଛଳନାକାରୀମାନେ ସେଠାକୁ ଆସିଲେ ଓ ତାହାର ନକଲ କଲେ। ବୁଝିଲେ? ମାତ୍ର ତାଙ୍କ ପାଖରେ ତ ସେ ସମୟର ବାକ୍ୟ ଥିଲା, କାରଣ ପରମେଶ୍ୱର ଅବ୍ରାହମଙ୍କୁ କହିଥିଲେ, ସେହି ଜଣକ ଯାହାଙ୍କ ପାଖରେ କି ପ୍ରତିଜ୍ଞା ଥିଲା, ତୁମର ବଂଶ 400 ବର୍ଷ କାଳ ଅନ୍ୟ ଦେଶରେ ପ୍ରବାସୀ ହୋଇ ରହିବ, ମାତ୍ର ମୁଁ ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରିବି ଓ ସେମାନଙ୍କୁ ଏକ ବଳବନ୍ତ ବାହୁ ଦ୍ୱାରା ଉଦ୍ଧାର କରିବି। ମୂଷା କହିଲେ, ତେବେ ସଦାପ୍ରଭୁ ପରମେଶ୍ୱର ମୋ ସହିତ କଥା କହିବେ ଓ ମୋତେ ଦେଖାଇବେ ଆଉ ମୋତେ ଏହା କହିଛନ୍ତି ଯେ କଣ କରିବାକୁ ଅଛି, ଆଉ ମୁଁ ତାହା ତୁମମାନଙ୍କୁ କହିବି। ସେ କହିଲେ, ମୁଁ ଯିଏ ଅଟେ ମୋତେ ପ୍ରେରଣ କରିଅଛନ୍ତି। ମୁଁ ଯିଏ ଅଟେ, ଏହା ନୁହେଁ ଯେ ମୁଁ ଯିଏ ଥିଲି କି ଅବା ମୁଁ ଯିଏ ହେବି, ମୁଁ ଯିଏ ଅଟେ ବର୍ତ୍ତମାନ କାଳ, ବର୍ତ୍ତମାନର ବାକ୍ୟ, ସେହି ବାକ୍ୟ ନୁହେଁ ଯାହାକି ଥିଲା, ସେହି ବାକ୍ୟ ନୁହେଁ ଯାହାକି ହେବ, ମାତ୍ର ସେହି ବାକ୍ୟ ଯାହାକି ବର୍ତ୍ତମାନ ଅଟେ। ବୁଝିଲେ? କଣ ଆପଣମାନେ ତାହା ବୁଝିଲେ କି? ମୁଁ ଯିଏ ଅଟେ, ମୁଁ ଯିଏ ଅଟେ ହିଁ ସେହି ବାକ୍ୟ ଅଟନ୍ତି। ଆଦ୍ୟରେ ବାକ୍ୟ ଥିଲେ ଆଉ ବାକ୍ୟ ପରମେଶ୍ୱରଙ୍କ ସହିତ ଥିଲେ। କଣ ତା ଠିକ ଅଟେ? ମୁଁ ଯିଏ ଅଟେ, ପରମେଶ୍ୱର ଏହାକୁ ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ମୋତେ ତାହାଙ୍କର ଏକ ଭବିଷ୍ୟବକ୍ତା ରୂପେ ପ୍ରେରଣ କରିଅଛନ୍ତି। ମୁଁ ହିଁ ଏହି ବାକ୍ୟର ପ୍ରତି ଉତ୍ତର ଅଟେ। ସେ ହିଁ ମୋତେ ଏଠାକୁ ଆସି ଏହା କରିବା ପାଇଁ କହିଅଛନ୍ତି। ଆଉ ଯେତେବେଳେ ସେ ତାହା କଲେ, ଫାର କହିଲେ, ତେବେ ଆମ ପାଖରେ ମଧ୍ୟ ସେହିପରି ଅନେକ ପିଲାମାନେ ଅଛନ୍ତି ଯେଉଁମାନେ କି ତାହା କରିପାରନ୍ତି, ଛଳନାକାରୀମାନେ। ଯୀଶୁ କହିଲେ, ତେବେ ଶେଷ ଦିନରେ ତାହା ପୁଣି ଥରେ ସେହିପରି ଭାବରେ ପୁନର୍ବାର ହେବାକୁ ଯାଉଅଛି। ଦେଖନ୍ତୁ, ସେ ସମାନ ବିଷୟକୁ ଦାବି କରୁଅଛନ୍ତି। ଲକ୍ଷ୍ୟ କରନ୍ତୁ ଯେ ପ୍ରଥମେ କିଏ ଆସିଲା, ଧ୍ୟାନ ଦିଅନ୍ତୁ ଯେ ବାକ୍ୟ ସହିତ କିଏ ଛିଡ଼ା ହୋଇ ରହିଲା, ତାହା ହିଁ ତ ଅଟେ। ଏହିପରି ଭାବରେ ହିଁ ତାହା ଜଣାଯାଏ। ଏଣୁ ଆପଣମାନେ ଦେଖନ୍ତୁ, ଆମେମାନେ ଲକ୍ଷ୍ୟ କରୁ ଯେ ମୂଷା ସେମାନଙ୍କୁ କେବେ ହେଲେ ନୁହଙ୍କ ସମୟର ବାକ୍ୟ ଦେଲେ ନାହିଁ ଯେ ଆମେମାନେ ବର୍ତ୍ତମାନ ଏକ ଜାହାଜ ନିର୍ମାଣ କରିବା, କାରଣ ତାହା ହିଁ ବାକ୍ୟ ଥିଲା। ଆପଣମାନେ ଜାଣନ୍ତି, ନୁହ ଦିନେ ଗୋଟିଏ ଜାହାଜ ନିର୍ମାଣ କରିଥିଲେ, ନା ଶାଗୁଣାମାନେ ତାହାକୁ ଭୋଜନ କରୁଥିଲେ, ନା ନା, ଏହା ତ ଏକ ପ୍ରତିଜ୍ଞାତ ବାକ୍ୟ ଅଟେ। ଧ୍ୟାନ ଦିଅନ୍ତୁ ଯେହେତୁ ସେ ସେହି ବାର୍ତ୍ତା ପରମେଶ୍ୱରଙ୍କଠାରୁ ପାଇଥିଲେ, ତାଙ୍କ ପାଖରେ ସେହି ସମୟ ନିମନ୍ତେ ପୂର୍ବ ନିରୂପିତ ପରମେଶ୍ୱରଙ୍କର ଖାଣ୍ଟି ବାକ୍ୟ ଥିଲା। ନା ଯୀଶୁ ସେମାନଙ୍କୁ କେବେ ମୂଷା ଛାଡି ଦେଇଥିବା ବାକ୍ୟ ପରିବେଷଣ କରିଥିଲେ, ମୂଷାଙ୍କ ପାଖରେ ତ ସେ ସମୟର ବାକ୍ୟ ଥିଲା, ମାତ୍ର ମୂଷା ଜଣେ ଭାଓବାଦୀ ଥିଲେ। ଏଠାରେ ତ ପରମେଶ୍ୱର ସ୍ୱୟଂ ନିଜେ ଅଛନ୍ତି। ଦେଖନ୍ତୁ, ସେ କଦାପି ସେମାନଙ୍କୁ ମୂଷାଙ୍କ ସମୟର ଅବଶିଷ୍ଟ ଭୋଜନ ଖାଇବାକୁ ଦେଲେ ନାହିଁ, ମାତ୍ର ସେଠାରେ ସଂସ୍ଥାରେ ରହିଥିବା ସେ ଶାଗୁଣାମାନଙ୍କୁ ଦେଖନ୍ତୁ, ସେମାନେ କିପରି ତା ପେଟ ଭରା ଖାଇଥିଲେ। ଆମେ ଜାଣିଛୁ ଆମମାନଙ୍କ ପାଖରେ ମୂଷା ଅଛନ୍ତି, ଆମକୁ ତୁମର କୌଣସି ଆବଶ୍ୟକତା ନାହିଁ। ସେ କହିଲେ, ଯଦି ତୁମେମାନେ ମୂଷାଙ୍କୁ ଜାଣିଥାନ୍ତ, ତେବେ ମୋତେ ମଧ୍ୟ ଜାଣିଥାନ୍ତ, କାରଣ ମୂଷା ମୋ ବିଷୟରେ କହିଥିଲେ। ବୁଝିଲେ? ଯେଉଁଠାରେ ମଡ଼ା ଥାଏ ସେଠାରେ ଉତ୍କୃଷ୍ଟ ପକ୍ଷୀମାନେ ଏକତ୍ରିତ ହେବେ। ଉତ୍କୃଷ୍ଟ ପକ୍ଷୀମାନ ବାକ୍ୟର ତାଜା ତାଜା ମାଂସକୁ ହତ କରାଯିବା, ସେ ବାକ୍ୟକୁ ହତ କରାଯିବା ଯାହାକୁ କି ପ୍ରତିପାଳିତ କରି ପୃଷ୍ଟପୃଷ୍ଟ କରାଯାଇଅଛି ଆଉ ତାହାକୁ ପ୍ରକଟିତ କରାଯାଇ ସନ୍ତାନ ମାନଙ୍କୁ ଭୋଜନ ସ୍ୱରୂପେ ପ୍ରଦାନ କରାଯାଇଅଛି। ତେବେ ସେହି ପୁରୁଣା ମଡ଼ା ଯାହାକି ସେଠାରେ ଶହ ଶହ ବର୍ଷ ହେଲା ପଡି ରହିଛି ତା ସେଠାରେ ପଡି ରହିଥିବ। ବର୍ତ୍ତମାନ ମଧ୍ୟ ଠିକ୍ ସେହି ପ୍ରକାର ଅଟେ। ଲୁଥରଙ୍କ ପାଖରେ ମନ ଫେରଣ ଏକ ସନ୍ଦେଶ ଥିଲା, ମାତ୍ର ଲୁଥରାନ ବାଜପକ୍ଷୀର ସମୂହ ଯେ ତୁମେମାନେ, ବ୍ୟାପ୍ଟିଷ୍ଟ ମାନଙ୍କ ପାଖରେ ଏକ ସନ୍ଦେଶ ଥିଲା, ମାତ୍ର ବ୍ୟାପ୍ଟିଷ୍ଟ ବାଜପକ୍ଷୀ ଯେ ତୁମେମାନେ, ବୁଝିଲ। ପେଣ୍ଟିକଷ୍ଟ ପାଖରେ ଏକ ସନ୍ଦେଶ ଥିଲା ଯାହାକି ବର୍ତ୍ତମାନ ଘରକୁ ଫେରିବାର ସନ୍ଦେଶ, ମାତ୍ର ପେଣ୍ଟିକଷ୍ଟାଲ ବାଜପକ୍ଷୀ ଯେ ତୁମେମାନେ, ମାତ୍ର ଯେଉଁଠାରେ ମଡ଼ା ଥାଏ ଉତ୍କର୍ଷ ପକ୍ଷୀମାନେ ସେଠାରେ ଏକତ୍ରିତ ହେବେ। ମନେ ରଖିଥାନ୍ତୁ ଯେ ଆପଣ ସେ ବିଗତ ଦିନମାନଙ୍କରେ ଜଣେ ଲୁଥରାନଙ୍କୁ ଗୋଟିଏ କ୍ୟାଥଲିକର ପଚିଶଢ଼ି ଯାଇଥିବା ମଡ଼ା ଭୋଜନ କରାଇ ପାରନ୍ତି ନାହିଁ। ଆପଣ ତା ବର୍ତ୍ତମାନ କରାଇ ପାରନ୍ତି ନା ମହାଶୟ? ତାହା ପାଖରେ ତ ତାଜା ମାଂସ ରହିଥିଲା, ତାହା ତ ସେଇ ମଣ୍ଡଳୀ ଯୁଗ ଥିଲା। ଆପଣ ମେଥଡିଷ୍ଟକୁ ଲୁଥରାନ ବାର୍ତ୍ତା ଭୋଜନ କରାଇ ପାରିବେ ନାହିଁ। ଓହ ନା, ସେ ତ ସେଇ ପଚାଶଢ଼ା ମଡ଼ା ଚାହିଁବ ନାହିଁ, ତାହା ତ ସଢି ଯାଇଥିଲା। ଦେଖନ୍ତୁ, ସେଇ ଜୀବନ ତ ତାହାକୁ ଛାଡି ଅନ୍ୟ କିଛି ବିଷୟ ମଧ୍ୟକୁ ପ୍ରବେଶ କରିଯାଇଥିଲା। ତାହା ତ ସେଇ ପୁରୁଣା ମୃତ ଡେମ୍ପ ଥିଲା ଯାହାକି ସେଠାରେ ରହିଥିଲା। ଜୀବନ ତ ଆଗକୁ ଅଗ୍ରସର ହୋଇଯାଉଥିଲା। ନା ତ ଆପଣ ଯୀଶୁଖ୍ରୀଷ୍ଟଙ୍କର କନ୍ୟାକୁ ପେଣ୍ଟିକଷ୍ଟାଲ ବାଦ ଭୋଜନ କରାଇ ପାରନ୍ତି, ନା କେବେ ନୁହେଁ। ପୋକ ଲାଗିଥିବା ସଂଗଠନ ମାନ ସେମାନେ କିଛି କରିପାରନ୍ତି ନାହିଁ, ନା ନା। ଯେହେତୁ ପ୍ରତିଜ୍ଞା ଅଛି ଯେ ସେଇ ମହାନ ଓ ଭୟଙ୍କର ଦିନ ଆସିବା ପୂର୍ବରୁ ମୁଁ ତୋମାନଙ୍କ ନିକଟକୁ ଏଲିୟ ମାଓବାଦୀଙ୍କୁ ପ୍ରେରଣ କରିବି। ସେ ସନ୍ତାନମାନଙ୍କର ହୃଦୟଗୁଡ଼ିକୁ ଫେରାଇ ପିତାମାନଙ୍କର ବିଶ୍ୱାସ ନିକଟରେ ପୁନଃସ୍ଥାପିତ କରିବେ। ଏହି ସମସ୍ତ ପ୍ରତିଜ୍ଞାମାନ ଯାହାକି ବାଇବେଲରେ କରାଯାଇଅଛି ମୁଁ ତାହା ସଫଳ କରିବି, ଆଉ ସେଠାରେ ଉତ୍କର୍ଷ ପକ୍ଷୀମାନେ ଏକତ୍ରିତ ହେବେ। ସେ ସମସ୍ତେ ଯାହାଙ୍କୁ ପିତା ମୋତେ ପ୍ରଦାନ କରିଅଛନ୍ତି ମୋ ନିକଟକୁ ଆସିବେ, ବୁଝିଲେ। ଯୀଶୁ କେବେ ହେଲେ ତା ଚେଷ୍ଟା କଲେ ନାହିଁ, ମାତ୍ର ଯେତେବେଳେ ଯୀଶୁ ଆସିଲେ ସେମାନଙ୍କୁ ଶାଗୁଣମାନଙ୍କର ସମୂହ ରୂପେ ପାଇଲେ। ଆମ ପାଖରେ ତ ମୂଷା ଓ ତାହାଙ୍କର ବ୍ୟବସ୍ଥା ଅଛି, ବୁଝିଲେ। ତେବେ ତାହା ସେଇଦିନ ନିମନ୍ତେ ଖୁବ୍ ଉତ୍ତମ ଭୋଜନ ଥିଲା ଯେତେବେଳେ ତାହା ହତ କରାଯାଇଥିଲା ଓ ସେମାନଙ୍କୁ ଭୋଜନ ପାଇଁ ଦିଆଯାଇଥିଲା। ଦେଖନ୍ତୁ, ତାହା ସେଇଦିନ ପାଇଁ ଠିକ୍ ଥିଲା, ମାତ୍ର ଏହା ତ ତାହା ଥିଲା ଯାହା ବିଷୟରେ କି ମୂଷା ସ୍ୱୟଂ ନିଜେ ଭବିଷ୍ୟତବାଣୀ କରିଥିଲେ, ଯିଏକି ସେ ବଳିଦାନକୁ ଉତ୍ସର୍ଗ କରିଥିଲେ ଓ କହିଥିଲେ, ସଦାପ୍ରଭୁ ତୁମର ପରମେଶ୍ୱର ତୁମମାନଙ୍କ ମଧ୍ୟରୁ ତୁମର ନିଜ ଭାଇମାନଙ୍କ ମଧ୍ୟରୁ ଜଣେ ମାଓବାଦୀଙ୍କୁ ଛିଡ଼ା କରିବେ। ଏହା ଏହିପରି ହେବ ଯେ କେହି ସେ ଭବିଷ୍ୟତ ବକ୍ତାଙ୍କ ସହିତ ଓ ଯାହା ସେ କହିବେ ତା ସହିତ ଲାଗି ନ ରହିବ ସେ ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ କରାଯିବ। ଆଉ ତାହା ସେହିପରି ହିଁ ହୋଇଥିଲା। ଦେଖନ୍ତୁ ଯେ ଠିକ୍ ସେହିଠାରେ କିପରି ଭାବରେ ଯୀଶୁଖ୍ରୀଷ୍ଟଙ୍କ ସମ୍ବନ୍ଧରେ ପୁରାତନ ନିୟମରୁ ପ୍ରାୟ 600 ଭବିଷ୍ୟତବାଣୀ ଗୁଡ଼ିକ ସଫଳ ହୋଇଥିଲା। ସେମାନେ ମୋର ହାତ ଓ ପାଦକୁ ବିନ୍ଧିଲେ, ପ୍ରାୟ ମୁଁ ଭୁଲି ଯାଉଛି ଯେ ତାଙ୍କର ଜୀବନର ସେହି ଶେଷ 7 କିମ୍ବା 8 ଘଣ୍ଟା ସମୟ ମଧ୍ୟରେ କେତେଗୋଟି ଭବିଷ୍ୟତବାଣୀ ସିଦ୍ଧ ଭାବରେ ସଫଳ ହୋଇଥିଲା, ଯାହା ସବୁ କି ସେହି ମାଓବାଦୀମାନେ ତାଙ୍କ ବିଷୟରେ କହିଥିଲେ। ଯଦି ମୁଁ ଆଜି ଏହା ଭବିଷ୍ୟତବାଣୀ କରେ ଯେ ଆଜିଠାରୁ ନେଇ ଗୋଟିଏ ବର୍ଷ ଭିତରେ ଅମୁକ ଅମୁକ ଘଟଣା ଘଟିବ, ତେବେ ହୋଇପାରେ ଯେ ସେହି ଘଟଣା ସେହିପରି ଭାବରେ ଘଟିବାର ମୋର ସମ୍ଭାବନା 20% ହେବ। ତା ଠିକ୍ ହେଉ କି ଅବା ଭୁଲ ହେଉ, ଆଉ ଯଦି ମୁଁ ଏହା ଭବିଷ୍ୟତବାଣୀ କରେ ଯେ ତାହା ଘଟିବ, ମାତ୍ର ଏହା କହେ ନାହିଁ ଯେ ତାହା କେବେ ଘଟିବ, ତାହେଲେ ମୋ ପାଖରେ ତାହା ହେବାର ସମ୍ଭାବନା ଆହୁରି କମ୍ ପ୍ରତିଶତ ହେବ। ଯଦି ମୁଁ ଏହା ଭବିଷ୍ୟତବାଣୀ କରେ ଯେ ତାହା କେବେ ଘଟିବ, ତାହେଲେ ତାହାର ସମ୍ଭାବନା ଆହୁରି କମ୍ ହୋଇଯାଏ। ଯଦି ମୁଁ ଏହା ଭବିଷ୍ୟତବାଣୀ କରେ ଯେ ତାହା କେଉଁ ସ୍ଥାନରେ ଘଟିବ, ତେବେ ମଧ୍ୟ ତାହା ଘଟିବାର ସମ୍ଭାବନା ଅତି କମ୍ ହିଁ ହେବ। ଯଦି ମୁଁ ଏହା ଭବିଷ୍ୟତବାଣୀ କରେ ଯେ ତାହା କେଉଁ ବ୍ୟକ୍ତି ସହିତ ଘଟିବ, ତେବେ ମଧ୍ୟ ସେହି ଘଟଣା ଘଟିବାର ମୋର ସମ୍ଭାବନା 1/1000 ମାତ୍ର ହିଁ ଅଟେ, ଯଦି ତାହା ସତ୍ୟ ନୁହେଁ। ଆଉ ପ୍ରତ୍ୟେକ ବାକ୍ୟ ହାଲେଲୁୟା ଯାହାକି ସେହି ମସିହଙ୍କ ବିଷୟରେ ଲେଖାଯାଇଥିଲା ତା ଅକ୍ଷର ଅକ୍ଷରରେ ସଫଳ ହୋଇଥିଲା। ଏପରିକି ଦିନେ ପବିତ୍ର ଶାସ୍ତ୍ର ପାଠ କରୁ କରୁ ସେ ସେହି ବାକ୍ୟର ମଝିରେ ଅଟକି ଗଲେ ଓ କହିଲେ, ପରମେଶ୍ୱରଙ୍କ ଆତ୍ମା ମୋ ଉପରେ ସୁସମାଚାର ପ୍ରଚାର କରିବା ନିମନ୍ତେ ଓ ଉଦ୍ଧାର କରିବା ନିମନ୍ତେ ଅଧିଷ୍ଠାନ କରିଅଛନ୍ତି। ଆଉ ଠିକ୍ ସେଠାରେ ବାକ୍ୟର ମଝିରେ ସେ ଅଟକି ଗଲେ, କାରଣ ଅବଶିଷ୍ଟାଂଶ ବାକ୍ୟ ତାହାଙ୍କର ଦ୍ୱିତୀୟ ଆଗମନ ସମୟର ଥିଲା। ଆମେନ୍। ଆକାଶ ଓ ପୃଥିବୀ ଲୋପ ପାଇଯିବ, ମାତ୍ର ମୋର ବାକ୍ୟ ଲୋପ ପାଇବ ନାହିଁ, ବୁଝିଲେ। ସେହିଦିନ ସେ ସେହି ବାକ୍ୟ ଥିଲେ ଯିଏକି ସେତେବେଳେ ସେମାନଙ୍କୁ ଭୋଜନ କରାଇଥିଲେ। ମୂଷା ସେମାନଙ୍କୁ ସତ୍ୟ କହିଥିଲେ, ମାତ୍ର ଆପଣମାନେ ଦେଖନ୍ତୁ ସେମାନେ ସର୍ବଦା ସେଥିରୁ ଏକ ନାମଧାରୀ ସଂସ୍ଥା ନିର୍ମାଣ କରିଥାନ୍ତି, ଯେପରିକି ସେ ଶାଗୁଣମାନେ ଉତ୍କର୍ଷ ପକ୍ଷୀମାନେ ଭୋଜନ କରି ଘରକୁ ଫେରିଯିବା ପରେ ସେ ଖାଦ୍ୟରୁ ଅଳ୍ପ କିଛି ବଳକା ରହିଯାଇଥାଏ, ତାପରେ ସେମାନେ ଆଉ କିଛି ବିଷୟ ଦେଖିବା ପାଇଁ ଅପେକ୍ଷା କରି ରହିଥାନ୍ତି। ସେହି ବାକ୍ୟ ସେମାନେ କହନ୍ତି, ତାହା ଏଠାରେ ଆସିବାକୁ ଅଛି, ଆମ ପାଖରେ ଗତକାଲି କେରିବ ହରିଣ ଥିଲା, ଆଉ ଆସନ୍ତାକାଲି ଆମ ପାଖରେ ମେଣ୍ଢା ରହିବ। ଦେଖନ୍ତୁ ମୋର କହିବାର ଅର୍ଥ କ'ଣ, ସେଠାରେ ସେ କେରିବ ହରିଣର ମଡ଼ା ପଡି ରହିଛି, ସେଥିରୁ ପରିତୃପ୍ତ ଭୋଜନ କରା ହୋଇଛି, ମାତ୍ର ଆଜି ଆମ ପାଖକୁ ମେଣ୍ଢା ମାଂସ ଆସୁଅଛି। ତା କେଉଁଠାରେ ଅଟେ? କଣ ଆପଣମାନେ ମୋର କହିବାର ଅର୍ଥ ବୁଝୁଛନ୍ତି କି? ସ୍ୱର୍ଗଦୂତ ମାନଙ୍କର ଭୋଜନ, ସେହି ଲୋକମାନେ ଯେଉଁମାନେ କି ଦିନେ ମାନ୍ନା ଖାଉଥିଲେ, ଯଦି ସେମାନେ ତାହାକୁ ପରବର୍ତ୍ତୀ ଦିନ ପାଇଁ ରଖିବାକୁ ଚେଷ୍ଟା କରୁଥିଲେ, ତା ପୋକ ଲାଗିଯାଉଥିଲା। କଣ ଆପଣମାନେ ସେ ନିଦର୍ଶନ ସବୁକୁ ଦେଖୁନାହାନ୍ତି କି? ତା କେତେ ସିଦ୍ଧ ଅଟେ, ବର୍ତ୍ତମାନ ଠିକ୍ ସେ ସମାନ ପ୍ରକାରର ଅଟେ। ଧ୍ୟାନ ଦିଅନ୍ତୁ ଯେ ଯୀଶୁଙ୍କର ଦିନରେ ମଧ୍ୟ ଶାଗୁଣାମାନେ ମନ୍ଦାତ୍ମା ଗୁଡ଼ିକୁ ବାହାର କରୁଥିଲେ, ସେହି ପୁରୁଣା ପଚାଶଢ଼ା ମଡ଼ା ଭୋଜନ କରୁଥିବା ଅଭିଷିକ୍ତ ଲୋକମାନେ। କଣ ଏହା ଠିକ୍ ଅଟେ? ସେମାନେ ଦୁଷ୍ଟାତ୍ମା ଗୁଡିକୁ ବାହାର କରୁଥିଲେ। ଯୀଶୁ ତାହା କହିଥିଲେ। ଆଉ ମନେ ରଖିଥାନ୍ତୁ ଯେ ସେମାନଙ୍କ ପାଖରେ ସେଦିନ ମାଓବାଦୀମାନେ ରହିଥିଲେ। କାଇଫା ମହାଯାଜକ ଭବିଷ୍ୟତବାଣୀ କରିଥିଲେ, କେତେ ଜଣ ତାହା ଜାଣନ୍ତି? କାଇଫା ଭବିଷ୍ୟତବାଣୀ କରିଥିଲେ କ୍ଷେତ୍ରରେ ସେ ବାଳୁଙ୍ଗାର ଅବସ୍ଥାକୁ ଧ୍ୟାନ କରନ୍ତୁ। ତାହା ମଧ୍ୟ ସେ ସମାନ ଅଭିଷେକ ଦ୍ୱାରା ଜଳସିଞ୍ଚନ କରାଯାଇଥାଏ। ବାଇବେଲ କାହିଁକି ଏହା କହେ ଯେ ସେ ଭବିଷ୍ୟତବାଣୀ କରିଥିଲେ? କାରଣ ସେହି ବର୍ଷ ସେ ମହାଯାଜକ ଥିଲେ। ଗହମମାନଙ୍କ ମଧ୍ୟରେ ତାହା ଏକ ପଚାଶଡ଼ା ମାଂସ ଖାଉଥିବା ପଶୁ, ଗୋଟିଏ ବାଳୁଙ୍ଗା ଓ ଗୋଟିଏ କଣ୍ଟକଲତା ସ୍ୱରୂପ ରହିଥିଲା। ମାତ୍ର ତାଙ୍କ ଉପରେ ସେହି ଆତ୍ମା ପରମେଶ୍ୱରଙ୍କ ବାସ୍ତବିକ ପବିତ୍ର ଆତ୍ମା ରହିଥିଲା। ପରମେଶ୍ୱରଙ୍କ ପବିତ୍ର ଆତ୍ମା ତାହାଙ୍କ ଉପରେ ଏଇଥିପାଇଁ ଥିଲା ଯେ ସେ ପ୍ରଚାର କରିବେ, ଭବିଷ୍ୟତବାଣୀ କରିବେ ଓ ହେବାକୁ ଥିବା ଘଟଣାକୁ ସେ ଆଗରୁ କହିବେ। ମାତ୍ର ତଥାପି ସେହି ସମୟର ସୁପ୍ରମାଣିତ ବାକ୍ୟକୁ ସେ ଅଗ୍ରାହ୍ୟ କରିଦେଇଥିଲେ ଓ କୃଷ ଉପରେ ହତ କରିଦେଇଥିଲେ। ଓ ଭାଇ, ପ୍ରଭୁ ଦୟା କରନ୍ତୁ, ଆଉ କେତେ କାଳ ଧରି ଆମମାନଙ୍କୁ ଏହି ବିଷୟ ସବୁ କହିବାକୁ ପଡିବ? ଦେଖନ୍ତୁ, ଆଉ କେତେ ଅଧିକ ଶାସ୍ତ୍ରରୁ ଦେଖାଇବାକୁ ପଡିବ? ମୁଁ ଶୀଘ୍ର କରିବି। ମୋ ପାଖରେ ଏଠାରେ ପବିତ୍ର ଶାସ୍ତ୍ରର ଅଂଶର ପ୍ରାୟ 10 ପୃଷ୍ଠା ଅଛି ଯେ କିପରି ସେସବୁ ବିଷୟକୁ ପ୍ରମାଣ କରିବା। ସେହି ସୂର୍ଯ୍ୟ ଧାର୍ମିକ ଓ ଅଧାର୍ମିକ ଉଭୟଙ୍କ ଉପରେ ସମାନ ପ୍ରକାର ହିଁ ପ୍ରକାଶ ଦେଇଥାଏ। ଏହାକୁ ପ୍ରମାଣ କରିବାକୁ ଯାଇ ଯୀଶୁ କହିଲେ, ଯଦି ମୁଁ ପରମେଶ୍ୱରଙ୍କ ଆଙ୍ଗୁଳି ଦ୍ୱାରା ଦୁଷ୍ଟାତ୍ମା ଗୁଡିକୁ ବାହାର କରିଥାଏ, ତେବେ ତୁମର ସନ୍ତାନମାନେ ତାହାକୁ କାହିଁରେ ବାହାର କରିଥାନ୍ତି? ତେବେ ସେମାନେ ଦୁଷ୍ଟାତ୍ମା ଗୁଡିକୁ ବାହାର କରୁଥିଲେ, ସେମାନେ ଭବିଷ୍ୟତବାଣୀ କରୁଥିଲେ, କଣ ଏହା ଠିକ ଅଟେ? ମାତ୍ର ତାହାଙ୍କୁ ସେ ସମୟର ବାକ୍ୟ ବୋଲି ଚିହ୍ନିଲେ ନାହିଁ। କାହିଁକି? କାରଣ ସେମାନଙ୍କ ସହିତରେ ସଙ୍ଗତିରେ ନଥିଲେ। ତେବେ ମାଥ୍ୟୁ 24:24 ନିଅନ୍ତୁ। ଭଣ୍ଡ ଖ୍ରୀଷ୍ଟମାନେ, ଅଭିଷିକ୍ତ ଗଣ ଉଠିବେ ଓ ସେଠାରେ ଭଣ୍ଡ ମାଓବାଦୀମାନେ ଏହାର ଭବିଷ୍ୟତବାଣୀ କରିବେ। ଦେଖନ୍ତୁ, ଆଉ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ। କଣ ଆପଣମାନେ ବର୍ତ୍ତମାନ ତାହା ବୁଝିଲେ କି? ତେବେ ସନ୍ତାନମାନଙ୍କୁ ଧ୍ୟାନ ଦିଅନ୍ତୁ। ସନ୍ତାନମାନେ କାହିଁରେ? ଯଦି ମୁଁ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଦୁଷ୍ଟାତ୍ମା ଗୁଡିକୁ ବାହାର କରିଥାଏ, ଯାହାକି ସେ ପରମେଶ୍ୱରଙ୍କ ବାକ୍ୟ ଥିଲେ, ତେବେ ତୁମର ନାମଧାରୀ ସଂଗଠନର ସନ୍ତାନମାନେ ତାହାକୁ କାହିଁରେ ବାହାର କରନ୍ତି? ତେବେ ଏକାକି ପରମେଶ୍ୱର ହିଁ ଗୋଟିଏ ଦୁଷ୍ଟାତ୍ମାକୁ ବାହାର କରିପାରନ୍ତି, ଆମେ ତାହା ଜାଣୁ। ଏକାକି ପରମେଶ୍ୱର ହିଁ, ଯେହେତୁ ସେହି ବଳବାନ ବ୍ୟକ୍ତିଙ୍କୁ ତାହାଙ୍କ ଘର ଭିତରେ ଥିବା ବ୍ୟକ୍ତିଙ୍କ ଠାରୁ ଅଧିକ ଶକ୍ତିଶାଳୀ ହେବାକୁ ଅଛି, ତାହା କରିବା ପାଇଁ ସେମାନଙ୍କ ଠାରେ ସାମର୍ଥ୍ୟ ରହିଥିଲା। ଆପଣମାନେ ଜାଣନ୍ତି ଯେ ଏଠାରେ ପ୍ରକାଶିତ ବାକ୍ୟ ପୁସ୍ତକରେ ଏହା କୁହେ ଯେ ସେ ସେହି ଖ୍ରୀଷ୍ଟାରୀ ଯିଏକି ଶେଷ ଦିନ ମାନଙ୍କରେ ଉଠିବ, ଅନେକ ଚିହ୍ନମାନ ଓ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରିବ ଓ ଏପରିକି ପୃଥିବୀ ପୃଷ୍ଠରେ ରହୁଥିବା ଲୋକମାନଙ୍କୁ ସୁଦ୍ଧା ଭ୍ରାନ୍ତ କରିବ, ଆଉ ପ୍ରତ୍ୟେକ ସେ ସମସ୍ତଙ୍କୁ, ଖ୍ରୀଷ୍ଟିଆନ ମାନଙ୍କୁ ଓ ସମସ୍ତଙ୍କୁ ଯାହାଙ୍କର କି ନାମଗୁଡିକ ମେଷଶାବକର ଜୀବନ ପୁସ୍ତକରେ ଲେଖା ହୋଇନାହିଁ, ଭ୍ରାନ୍ତ କରିବ। ଏହା ହିଁ ମାଥ୍ୟୁ 24:24 ଉତ୍ତର ଅଟେ। ଯାହାଙ୍କର କି ନାମଗୁଡିକ ଜଗତ ପତନ ଅବଧିରୁ ମେଷଶାବକଙ୍କର ଜୀବନ ପୁସ୍ତକରେ ଲେଖା ହୋଇନାହିଁ, ସେହି ଜୀବନ ଯାହାକି ସେହି ବାସ୍ତବିକ କମଳା ଲେମ୍ବୁ ଗଛର ମୂଳରେ ରହିଥିଲା, ଯାହା ସେହି ଅନ୍ୟାନ୍ୟ ସମସ୍ତ କଲମ କରାଯାଇଥିବା ଲେମ୍ବୁ ଗଛ ଓ ପ୍ରଭୃତି ଦେଇ ଉପରକୁ ଆସିଥିଲା, ଉପରକୁ ଯାଇ ଗଛର ଶୀର୍ଷରେ ଫଳ ଧାରଣ କରିଥିଲା। ତା ସମସ୍ତ କଲମ କରାଯାଇଥିବା ନାମଧାରୀ ସଂଗଠନମାନ ଓ ଡାଳ ପ୍ରଭୃତି ଉପରେ ରହିଥିଲା। କଣ ଆପଣମାନେ ତାହା ବୁଝିଲେ? ମୁଁ ଶୀଘ୍ର କରିବି। ସେହି ବଳବାନ ବ୍ୟକ୍ତି, ତେବେ ଦାଉଦଙ୍କୁ ମନେ ପକାନ୍ତୁ, ସେ ବିଶ୍ୱସ୍ତ ଥିଲେ, ନିଷ୍ଠାପର ଥିଲେ ଓ ପରମେଶ୍ୱରଙ୍କ ନିମନ୍ତେ ଏକ ସେବା କରିବାକୁ ଚେଷ୍ଟା କରିଥିଲେ, ଆଉ ଯାହା କରିବା ପାଇଁ ସେ ମନୋନୀତ ନଥିଲେ। ସେମାନେ ସେ ଅଭିଷିକ୍ତ ଗଣ, ମାତ୍ର ଯୀଶୁ କହିଲେ ସେମାନେ ପବିତ୍ର ଶାସ୍ତ୍ର ସମ୍ବନ୍ଧରେ ମନୁଷ୍ୟର ଅନୁବାଦକୁ ପରମେଶ୍ୱରଙ୍କ ଆଜ୍ଞା ବୋଲି ଶିକ୍ଷା ଦେଉଅଛନ୍ତି। ଦେଖନ୍ତୁ, ପରମେଶ୍ୱରଙ୍କ ବାକ୍ୟ ନୁହେଁ, ତାଙ୍କର ସିଦ୍ଧ ପ୍ରମାଣିତ ବାକ୍ୟ ନୁହେଁ। ଦେଖନ୍ତୁ, ସେମାନେ ତ ଏକ ଐତିହାସିକ ପରମେଶ୍ୱରଙ୍କ ବିଷୟରେ ଶିକ୍ଷା ଦେଉଅଛନ୍ତି, ଏପରି କିଛି ଯାହାକି ଥିଲା। ଆଉ ବାଇବେଲ କୁହେ ସେ ଅଟନ୍ତି, ମୁଁ ଯିଏ ଅଟେ, ମାତ୍ର ତାହା ନୁହେଁ ଯାହାକି ମୁଁ ଥିଲି କି ଅବା ମୁଁ ହେବି। ମୁଁ ଯିଏ ଅଟେ ଠିକ ବର୍ତ୍ତମାନ, ସେ ହିଁ ସେହି ବାକ୍ୟ ଅଟନ୍ତି ଯିଏକି ଏଠାରେ ଜୀବିତ ଅଛନ୍ତି। ଆଦ୍ୟରେ ସେ ଥିଲେ, ସେ ସେଥିରେ, ସେହି ପତ୍ରରେ ଥିଲେ, ସେ ଝୁମ୍ପାରେ ଥିଲେ, ସେ ସେହି ଚଷୁରେ ଥିଲେ, ମାତ୍ର ବର୍ତ୍ତମାନ ସେ ସେହି ଶସ୍ୟର ବୀଜରେ ଅଛନ୍ତି। ତେବେ ଆପଣ ଫେରିଯାଆନ୍ତୁ ଓ ସେହି ପୁରାତନ ଜୀବନକୁ ପୁନର୍ବାର ନିର୍ବାହ କରିବାକୁ ଚେଷ୍ଟା କରନ୍ତୁ। କଣ ହେବ ଯଦି ସେହି ଜୀବନଟା ଫେରିଯାଏ? କଣ ଆପଣ ଭାବୁଛନ୍ତି ଯେ ସେହି ବିଗତ ଜୀବନଟା ପୁଣି ଥରେ କେବେ କଥା କହିବ? ସେହି ପୁରୁଣା ଚଷୁଟି ଶୁଖିଯାଇଥିବା ପରେ ଫେରିବ? କଣ ସେ କେବେ ପୁଣି ଥରେ ଫେରି ସେଥିରେ ପୁନର୍ବାର ଜୀବନକୁ ନିର୍ବାହ କରିବ? ଏହା କଦାପି କରିବ ନାହିଁ, କାରଣ ଥରେ ଆଲୋକପ୍ରାପ୍ତ ହୋଇଥିବା ବ୍ୟକ୍ତି ପାଇଁ ଏହା ଅସମ୍ଭବ ଅଟେ ଯେ ସେ ସେହି ବାକ୍ୟ ସହିତ ଚାଲି ନଥାଏ ଯେତେବେଳେ କି ତାହା ପ୍ରକଟିତ ହୋଇଥାଏ। ତେବେ ସେମାନେ ମୃତ ହୋଇ ବିନଷ୍ଟ ହୋଇଯାଆନ୍ତି, ଆଉ ସେହି ଅଗରା ଗଛ ଓ କଣ୍ଟକଲତା ହୋଇଯାଆନ୍ତି, ଯାହାକି ଅଗ୍ରାହ୍ୟ ହୋଇ ଅବିଳମ୍ବେ ଶାପଗ୍ରସ୍ତ ହେବା ପାଇଁ ଅଟେ। ପୁଣି ତାହାର ଚରମ ଦଶା ଅଗ୍ନିଦାହ, କଣ ତାହା ଠିକ ଅଟେ? ତେବେ ମୁଁ ଯେତେ ଶୀଘ୍ର କରିପାରେ ସେତେ ଶୀଘ୍ର କରୁଅଛି। ବର୍ତ୍ତମାନ ପବିତ୍ର ଶାସ୍ତ୍ରକୁ ଧ୍ୟାନ କରନ୍ତୁ, ଏକ ଐତିହାସିକ ପରମେଶ୍ୱରଙ୍କର ଶିକ୍ଷା ଦେଉଅଛନ୍ତି। ଦେଖନ୍ତୁ, ଠିକ ଯେପରିକି ସେମାନେ ବିଗତ ଦିନରେ ଜୀବନଯାପନ କରିବାକୁ ଚେଷ୍ଟା କରୁଅଛନ୍ତି, ଯଥା ତେବେ ୱେସ୍ଲି ଅମୁକ ଓ ସମୁକ କହିଥିଲେ କି ଅବା ଅମୁକ ସମୁକ ଏପରି ଓ ସେପରି କହିଥିଲେ। ଆପଣ ତ ଆଜିର ଦିନର ପ୍ରତିଜ୍ଞାତ ବାକ୍ୟକୁ ଅଗ୍ରାହ୍ୟ କରୁଅଛନ୍ତି,
ଯାହାକି ଆଜିର ଦିନ ପାଇଁ ସ୍ପଷ୍ଟ ଭାବେ ପ୍ରମାଣିତ ମାନ୍ୟ ଅଟେ। ସେମାନେ ତାଙ୍କର ପୁରୁଣା ଲୁଥରାନ ବାପ୍ଟିଷ୍ଟ ପେଣ୍ଟିକଷ୍ଟାଲ ଦାଖରସ ଗୁଡ଼ିକୁ ଆମମାନଙ୍କର ନୂତନ କୁମ୍ପାରେ ରଖିବାକୁ ଚେଷ୍ଟା କରନ୍ତି। ତାହାର କୌଣସି ଲାଭ ହେବ ନାହିଁ। ଆଉ ଆମର ନୂତନ ଦାକ୍ଷାଂଶକୁ ସେମାନଙ୍କର ପୁରୁଣା କୁମ୍ପାରେ ରଖିବାକୁ ଚେଷ୍ଟା କରନ୍ତି, ତାହାର କୌଣସି ଲାଭ ହେବ ନାହିଁ। ଯଦି ସେମାନେ ଏହି ନୂତନ ଦ୍ରାକ୍ଷରସକୁ ନାମଧାରୀ ସଂଗଠନରେ ରଖିବାକୁ ଚେଷ୍ଟା କରିବେ, ସେମାନଙ୍କର ମୂଢ଼ପଣ ପ୍ରକାଶ ପାଇବ। ସେମାନେ ତାହା କରିପାରନ୍ତି ନାହିଁ, ଏହା ତ ତାହାକୁ ନଷ୍ଟ କରିଦେବ। ତେବେ ଭାଇ, ମୁଁ ପରମେଶ୍ୱରଙ୍କ ବାକ୍ୟକୁ ଦେଖିଲି, ସିଦ୍ଧ ରୂପେ ବାକ୍ୟ ଦ୍ୱାରା ଦେଖିଲି। ତେବେ ଡାକ୍ତର, ଏଠାରେ ଦେଖନ୍ତୁ, ଯଦି ଆମେ ତାହା କରିପାରିବା ନାହିଁ। ନେଡ୍, ମୁଁ ଭାବେ ଯେ ଅଳ୍ପ କେତେ ଦିନ ଆଗରୁ ଆପଣଙ୍କ ସହିତ ସେପରି କିଛି ହୋଇଥିଲା, ତେବେ ଆମେମାନେ ସେପରି କିଛି ଏଠାରେ କରିପାରିବା ନାହିଁ। ବରଂ ମୁଁ ତ ଏହା ଚାହିଁବି ଯେ ଆପଣ ଯାହା କରୁଅଛନ୍ତି ତାହା ଆପଣ କରୁଥାନ୍ତୁ। ଆପଣ ଜାଣନ୍ତି, ଦେଖନ୍ତୁ, ତାହାର କୌଣସି ଲାଭ ହେବ ନାହିଁ, ଏହା ତ ନଷ୍ଟ କରିଦେବ। ଆପଣ ଖଣ୍ଡେ ନୂତନ ବସ୍ତ୍ରକୁ ନେଇ ଏକ ପୁରୁଣା ବସ୍ତ୍ରରେ ତାଳି ପକାନ୍ତି ନାହିଁ, କାରଣ ଏହା କରିବା ଦ୍ୱାରା ଆପଣ ଏହାକୁ ସମ୍ପୂର୍ଣ୍ଣ ଚିରି ପକାଇବେ। ବୁଝିଲେ? କଣ ଯୀଶୁ ତାହା କହିନଥିଲେ କି ଆପଣ ନୂତନ ଦ୍ରାକ୍ଷରସକୁ ପୁରୁଣା କୁମ୍ପା ଗୁଡ଼ିକରେ ରଖିପାରନ୍ତି ନାହିଁ, ଏହା ତ ସେଗୁଡ଼ିକୁ ନଷ୍ଟ କରିଦେବ। ନୂତନ ଦ୍ରାକ୍ଷରସରେ ତ ଜୀବନ ରହିଥାଏ, ଠିକ ଅଛି। ତେବେ ଏଠାରେ କିଛି ଗୋଟାଏ ବିଷୟ ଅତି ଚଞ୍ଚଳ ଭାବରେ ଦେଖିବା, ଯେତେବେଳେ କି ଆମେ ଆମର ଆଲୋଚନାକୁ ଶେଷ କରୁଅଛୁ। ପ୍ରକାଶିତ ବାକ୍ୟ 16:13-14 ଧ୍ୟାନ କରନ୍ତୁ, ଯଦି ଆପଣମାନେ ତାହାକୁ ଲେଖିବା ପାଇଁ ଚାହାନ୍ତି। ବୋଧହୁଏ ମୋତେ ତାହା ପାଖକୁ ଯିବା ପାଇଁ ସମୟ ହେବ ନାହିଁ। ମୁଁ ଚାହେଁ ଯେ ଆପଣମାନେ ଏଥିରେ ସୁନିଶ୍ଚିତ ହୋଇଯାଆନ୍ତୁ ଓ ତାହା ବୁଝନ୍ତୁ। ତେବେ ଧ୍ୟାନ ଦିଅନ୍ତୁ ଯେ ଏହା ଷଷ୍ଠ ଓ ସପ୍ତମ କୋପର ପାତ୍ର ଢଳାଯିବା ମଧ୍ୟରେ ଏକ ବାଣୀ ଅଟେ। ତେବେ ଆମେମାନେ ଯଦି ଆପଣମାନେ ଆଉ ଅଳ୍ପ କେତୋଟି ମିନିଟ୍ ଧୈର୍ଯ୍ୟ ଧରି ରହିପାରିବେ, ଆମେମାନେ ଏହାକୁ ସମାପ୍ତ କରିବା। ତେବେ ଏହାକୁ ଶେଷ କରିବାକୁ ଯାଉଅଛୁ। ଧ୍ୟାନ କରନ୍ତୁ ପ୍ରକାଶିତ ବାକ୍ୟ 16:13-14। ଷଷ୍ଠ ଓ ସପ୍ତମ ପ୍ରକୋପର ପାତ୍ର ଢଳାଯିବା ମଝିରେ ବେଙ୍ଗ ପରି ତିନୋଟି ଅଶୁଦ୍ଧ ଆତ୍ମାମାନ, କଣ ଆପଣମାନେ ତା ଧ୍ୟାନ କଲେ, କାହାରି ମୁଖରୁ ବାହାରିଲେ। ତେବେ ଶୀଘ୍ର ଧ୍ୟାନ ଦିଅନ୍ତୁ, କଣ ଆପଣମାନେ ପ୍ରସ୍ତୁତ ଅଛନ୍ତି, କୁହନ୍ତୁ ଆମେନ। ଆତ୍ମାମାନଙ୍କର ଏକ ତ୍ରିୟକତା। ତେବେ ନାମଧାରୀ ସଂସ୍ଥାର ଭାଇ, କେବଳ ଗୋଟିଏ ମିନିଟ୍ ସୁସ୍ଥିର ହୋଇ ବସି ରହିଥାନ୍ତୁ। ତେବେ ରେଡିଓ ପ୍ରସାରଣରେ ଓ ଟେଲିଫୋନ୍ ସଂଯୋଗରେ ରହିଥିବା ଭାଇମାନେ, ଆପଣମାନେ ଉଠି କକ୍ଷରୁ ବାହାରକୁ ଚାଲି ଯାଆନ୍ତୁ ନାହିଁ। ଆପଣମାନଙ୍କର ଟେପ୍ ରେକର୍ଡର ଯନ୍ତ୍ର ବନ୍ଦ କରନ୍ତୁ ନାହିଁ। କେବଳ ଗୋଟିଏ ମିନିଟ୍ ସୁସ୍ଥିର ହୋଇ ବସି ରୁହନ୍ତୁ ଓ ଶୁଣନ୍ତୁ। ଆପଣମାନେ ପରମେଶ୍ୱରଙ୍କ ଠାରୁ ଜନ୍ମ ନେଇଛନ୍ତି, ଆପଣ ତାହା କରିବେ। ବେଙ୍ଗମାନଙ୍କର ଏକ ତ୍ରିୟକତା। ବେଙ୍ଗ ଗୋଟିଏ ଏପରି ପ୍ରାଣୀ ଅଟେ ଯେ କି ସଦାବେଳେ ପଛକୁ ଅନାଉଥାଏ। ସେ କେବେ ହେଲେ ସେଆଡ଼େ ଦୃଷ୍ଟି କରେ ନାହିଁ ଯେଉଁ ଆଡ଼କୁ ସେ ଯାଉଥାଏ, ସେ ତ ସେଆଡ଼େ ହିଁ ଦୃଷ୍ଟି କରେ ଯେଉଁ ଆଡ଼ରୁ ସେ ଆସିଥାଏ। ବୁଝିଲେ? କଣ ଆପଣମାନେ ଦେଖୁନାହାନ୍ତି କି ତିତୋବାଦ କେଉଁଠାରେ ଜନ୍ମଗ୍ରହଣ କରିଥିଲା? ମନେ ରଖିଥାନ୍ତୁ, ତିନୋଟି ଅଶୁଦ୍ଧ ଆତ୍ମାମାନ, ବ୍ୟକ୍ତିଗତ ପୃଥକ ଆତ୍ମାମାନ। କଣ ଆପଣମାନେ ତାହା ବୁଝୁଅଛନ୍ତି କି? ଧ୍ୟାନ ଦିଅନ୍ତୁ ଯେ ସେମାନେ ପଛକୁ ନାଇସିଆ ସଭାକୁ ଦେଖନ୍ତି, ଯେଉଁଠାରେ କି ତିତୋବାଦର ଶିକ୍ଷା ଜନ୍ମ ହୋଇଥିଲା। ବାଇବଲରେ ନୁହେଁ, ଏପରି କୌଣସି ବିଷୟ ବାଇବଲରେ ନାହିଁ। ସେମାନେ ପଛକୁ ରୋମ୍ର ନାଇସିଆରେ ଅନୁଷ୍ଠିତ ହୋଇଥିବା ନାଇସିଆ ସଭାକୁ ଦେଖନ୍ତି, ଯେଉଁଠାରେ କି ତିତୋବାଦର ଶିକ୍ଷା ଜନ୍ମ ହୋଇଥିଲା। ଧ୍ୟାନ ଦିଅନ୍ତୁ ଯେ ସେମାନେ କେଉଁଠାରୁ ଆସିଥାନ୍ତି। ଧ୍ୟାନ ଦିଅନ୍ତୁ, ଆଉ ବେଙ୍ଗମାନଙ୍କର ତ୍ରିୟକତା ସେହି ପୁରାତନ ଏକ ତିତୋବାଦରୁ ଆସିଥିଲା। ଏହା ସେମାନଙ୍କର ମାତା ଥିଲା ଯିଏକି ଏକ ନୂତନ ତ୍ରିୟକତାକୁ ଜନ୍ମ ଦେଇଥିଲା। ଏହା କେଉଁ ବିଷୟ ଠାରୁ ବାହାରି ଆସିଥିଲା? ଗୋଟିଏ ତିତୋବାଦରୁ, ସେହି ସର୍ପ, ଦେଖନ୍ତୁ, ସେହି ପଶୁ ଓ ସେହି ଭଣ୍ଡ ଭାବବାଦୀ, ଗୋଟିଏ ତ୍ରିୟକତା ନୂତନ ଭାବରେ। ତେବେ ଏହି ତିନୋଟି ବେଙ୍ଗମାନେ କେବେ ବାହାରି ଆସିଥିଲେ, ତାହା କେବେ ହୋଇଥିଲା? ଧ୍ୟାନ ଦିଅନ୍ତୁ ଯେ ସେମାନେ ତ ସବୁ ସମୟରେ ହିଁ ସେଠାରେ ଥିଲେ, ମାତ୍ର ସେ ଷଷ୍ଠ ସପ୍ତମ ପ୍ରକୋପର ପାତ୍ର ନ ଢଳାଯିବା ପର୍ଯ୍ୟନ୍ତ ତାହା ପ୍ରକଟିତ ହୋଇନଥିଲା, ଯାହାକି ଠିକ୍ ସେହି ସମୟର ପୂର୍ବରୁ ଅଟେ ଯେତେବେଳେ କି ମୁଦ୍ରାଗୁଡ଼ିକ ତାହାକୁ ପ୍ରକାଶ କରିବା ପାଇଁ ଫିଟିଥିଲା। କାରଣ ସପ୍ତମ ଦୂତର ବାର୍ତ୍ତାରେ ହିଁ ପରମେଶ୍ୱରଙ୍କ ନିଗୁଡ଼ ସଂକଳ୍ପମାନ ପ୍ରକାଶିତ ହେବ। ଏହି ସମସ୍ତ ତ୍ରିୟକତାର ବିଷୟମାନ ଓ ଭଣ୍ଡ ବାପ୍ତିସ୍ମମାନ ଓ ସମସ୍ତ କିଛି ବିଷୟମାନଙ୍କୁ ପ୍ରକଟିତ ହେବାକୁ ଥିଲା। ପରମେଶ୍ୱର ଆମମାନଙ୍କୁ ସତ୍ୟ କଣ ଅଟେ ତାହା ଦେଖିବାରେ ସାହାଯ୍ୟ କରନ୍ତୁ। ଆଉ ମନରେ ଏହା ଭାବନ୍ତୁ ନାହିଁ ଯେ କେହି ଜଣେ କିଛି ଗୋଟାଏ ବିଷୟ କହିବା ପାଇଁ ଚେଷ୍ଟା କରୁଅଛନ୍ତି। ମୁଁ ଅନୁଭବ କରୁଅଛି ଯେ ସେହି ଆତ୍ମା ଏହି କଥାରେ ବିରକ୍ତି ପ୍ରକାଶ କରୁଅଛନ୍ତି। ଆପଣମାନେ ଦେଖନ୍ତୁ, ଭାଇ, ମୁଁ ମୋ ନିଜ ବିଷୟରେ କହୁନାହିଁ, ମୁଁ ତ ସଦାପ୍ରଭୁଙ୍କର ସେହି ଦୂତ ବିଷୟରେ କହୁଅଛି ଯିଏକି ଏହି ଛାଉଣୀ ମଧ୍ୟରେ ଅଛନ୍ତି। ଏହା ଅବିକଳ ସତ୍ୟ। ଧ୍ୟାନ ଦିଅନ୍ତୁ, ଏକ ତ୍ରିୟକତା, ସେହି ସର୍ପ, କେତେ ଜଣ ଏହା ଜାଣନ୍ତି ଯେ ସେ ସର୍ପ କଣ ଥିଲା? ତା ରୋମ୍ ଥିଲା। ଆଉ ସେ ସର୍ପ ସେ ସ୍ତ୍ରୀ ଲୋକ ସମ୍ମୁଖରେ ଛିଡ଼ା ହେଲା ଯେପରିକି ସେ ପ୍ରସବ କରିବା ମାତ୍ରକେ ତାହାଙ୍କର ସନ୍ତାନକୁ ଗ୍ରାସ କରିବ। କଣ ତା ଠିକ ଅଟେ? ବାଇବଲରେ ପଶୁର ଅର୍ଥ କଣ ଅଟେ? ସାମର୍ଥ୍ୟ, ଠିକ ଅଛି। ଭଣ୍ଡ ଭାବବାଦୀ, ଜଣେ ଭଣ୍ଡ ଭବିଷ୍ୟତ ବକ୍ତା, ଜଣେ ଭଣ୍ଡ ଅଭିଷିକ୍ତ ଜନ। ବୁଝିଲେ? ତାହା କେଉଁଠାରେ ଆରମ୍ଭ ହୋଇଥିଲା? ଏହା ତ ଭଣ୍ଡ ଭାବବାଦୀ ଏକ ବଚନ ଅଟେ। ଭଣ୍ଡ ଭବିଷ୍ୟତ ବକ୍ତା ସେହି ପ୍ରଥମ ପୋପ, ଆଉ ସେଥିରୁ ବାହାରି ଆସିଥିଲା ସେହି ବେଶ୍ୟା ଆଉ ସେହି ବେଶ୍ୟାମାନଙ୍କର ମାତା, ସେ ସମଗ୍ର ବିଷୟ
ଗୋଟିଏ ଭଣ୍ଡ ତିରେକତାର ଶିକ୍ଷା ଆରମ୍ଭ ହେଉଥିଲା, ତାହା ଆରମ୍ଭର ଦିନଗୁଡ଼ିକରେ ନୁହେଁ, ଆରମ୍ଭର ଦିନମାନଙ୍କରେ ପ୍ରକଟିତ କରାଯିବ ନାହିଁ, ଏହା ତ ଠିକ୍ ସେହି ସମୟ ଦେଇ ଗତି କରିଗଲା। ମାତ୍ର ଯେତେବେଳେ ସପ୍ତମୁଦ୍ରାର ସମୟ ଆସେ ଓ ସେ ନିଗୁଢ ସଂକଳ୍ପମାନ ଫିଟାଯାଏ ଓ ତାହା ପ୍ରକାଶିତ କରାଯାଏ, ଏହା ସେହି ସମୟରେ ହିଁ ଅଟେ ଯେତେବେଳେ କି ସେହି ବେଙ୍ଗମାନେ, ବେଙ୍ଗ ସଦୃଶ ତିନୋଟି ଅଶୁଦ୍ଧ ଆତ୍ମାମାନେ ଆପଣାକୁ ପ୍ରକଟିତ କରିବା ପାଇଁ ବାହାରି ଆସନ୍ତି। ସେ ସତ୍ୟ ବିରୁଦ୍ଧରେ ତାହା ହିଁ ତ୍ରିଏକବାଦର ଏକ ଶିକ୍ଷା ଅଟେ। ବୁଝିଲେ, ଦେଖନ୍ତୁ ଯେ ତା କେଉଁଠାରୁ ଆସିଥାଏ, ଦେଖନ୍ତୁ ଯେ ତା କେଉଁଠାକୁ ଫେରିଯାଉଅଛି, ଇକୁମେନିକାଲ ସଭା ବା ବିଶ୍ୱଗିର୍ଜାର ସଂଘକୁ। ସେ ଯାହା ହଉ, ସେମାନେ ସମସ୍ତେ ଭାଇମାନେ ଅଟନ୍ତି, ସମାନ ଆତ୍ମା ବିଶିଷ୍ଟ, ସମାନ ବିଷୟ। ଆଉ ଧ୍ୟାନ ଦିଅନ୍ତୁ, କେଡ଼େ ପ୍ରବଞ୍ଚକ, ଆଶ୍ଚର୍ଯ୍ୟକର୍ମ ସାଧନକାରୀ, ଆଉ ଏମାନେ ଦୁଷ୍ଟାତ୍ମାମାନେ ଅଟନ୍ତି, ଯେଉଁମାନେ କି ପୃଥିବୀର ସମସ୍ତ ଈଶ୍ୱରମାନଙ୍କ ପାଖକୁ ଯାଆନ୍ତି ଓ ସେମାନଙ୍କୁ ଏହି ଶେଷ ଦିନରେ ପ୍ରତାରିତ କରିବା ପାଇଁ ଆଶ୍ଚର୍ଯ୍ୟକର୍ମମାନ ସାଧନ କରନ୍ତି ଓ ତାହା କରିବାରେ ସେଥିରେ ସଫଳ ମଧ୍ୟ ହେବେ। ସେ ମନ୍ଦ ଆତ୍ମା ବିଷୟରେ ପରମେଶ୍ୱର କ'ଣ କହିଥିଲେ? ସେ କହିଲା, ମୁଁ ଯିବି ଓ ସେହି ମାଓବାଦୀମାନଙ୍କ ମୁଖରେ ଅଧିଷ୍ଠାନ କରିବି ଓ ସେମାନଙ୍କୁ ଏକ ମିଥ୍ୟା ଭବିଷ୍ୟତବାଣୀ କହିବା ପାଇଁ ପ୍ରବର୍ତ୍ତାଇବି, ଯେପରିକି ଆହାବ ସେଠାରେ ଯୁଦ୍ଧକୁ ବାହାରିଯାଏ ଓ ବିନଷ୍ଟ ହୁଏ। ପରମେଶ୍ୱର କହିଲେ, ଯାଅ, ତୁମେ ସଫଳ ହେବ, ତୁମେ ସେମାନଙ୍କୁ ତାହା ବିଶ୍ୱାସ କରାଇବାରେ ସଫଳ ହେବ। ସେମାନେ ତ ମୂଳରୁ ହିଁ ସେହି ବାକ୍ୟ ଉପରେ ନାହାନ୍ତି। ବୁଝିଲେ, ଯାଅ, କାରଣ ତୁମେ ତାହାକୁ ଫୁସଲାଇବ। ତୁମେ ହିଁ ସେହି ଜଣକ ଯିଏକି ତାହା କରିବ ଯେତେବେଳେ ତୁମେ ସେହି ଭଣ୍ଡ ମାଓବାଦୀମାନଙ୍କ ମଧ୍ୟରେ ପ୍ରବେଶ କରିବ, କାରଣ ସେ ତ ଠିକ୍ ସେମାନଙ୍କ ଉପରେ ହିଁ ଭରସା କରୁଅଛି, ଆଉ ସେ ବାକ୍ୟ ବିଷୟରେ କିଛି ହେଲେ ଜାଣେ ନାହିଁ, କି ଅବା ସେ ତାହା ଶିକ୍ଷା କରିବାକୁ ମଧ୍ୟ ଚେଷ୍ଟା କରିବ ନାହିଁ। ସେ ତାହା କରିପାରେ ନାହିଁ, କାରଣ ସେ ତ ଆରମ୍ଭରୁ ହିଁ ଏକ କଣ୍ଟକଲତା ଅଟେ। ବୁଝିଲେ, ବୁଝିଲେ, ତୁମେ ସଫଳ ହେବ। ଏଠାରେ ଏହି ଭଣ୍ଡ ବେଙ୍ଗମାନଙ୍କୁ ଦେଖନ୍ତୁ, ଯେଉଁମାନେ କି ପଛକୁ ଅନାଉ ଅଛନ୍ତି, କାହିଁକି? କଣ ତୁମେ ଜାଣ ଯେ ସେଠାରେ ବିଗତ ସମୟରେ ନାଇସିଆରେ ସେମାନେ କଣ କହିଥିଲେ? ମୋର ସେଥିରେ କିଛି ଯାଏ ଆସେ ନାହିଁ ଯେ ସେମାନେ ସେଠାରେ ନାଇସିଆରେ କଣ କହିଥିଲେ। ମୁଁ ତ ତାହା କହୁଅଛି ଯାହାକି ସେମାନେ ଏଠାରେ ପରମେଶ୍ୱରଙ୍କ ସିଂହାସନଠାରେ କହିଥିଲେ, ଯେ କଣ ହେବ, ଏହା ନୁହେଁ ଯେ କଣ ହୋଇଥିଲା, ବରଂ କଣ ହେବ, ଯେହେତୁ ସେ ମୁଁ ଅଟେ ଅଟନ୍ତି। ବୁଝିଲେ, ଭଣ୍ଡ ତାହାକୁ ଲକ୍ଷ୍ୟ କରନ୍ତୁ। ହଁ, ଧ୍ୟାନ ଦିଅନ୍ତୁ ଯେ ସେମାନେ କେଉଁଠାରୁ ଆସିଥିଲେ। ତେବେ ଧ୍ୟାନ ଦେଇ ଶୁଣନ୍ତୁ, ସପ୍ତମୁଦ୍ରା ଗୁଡିକୁ ଫିଟା ଯାଇ ସାରିବା ପରେ ଆମେ ଏହାକୁ ସ୍ପଷ୍ଟ ଭାବରେ ଦେଖୁଅଛୁ, ତାହା ସେ ନିଗୁଢ ସଂକଳ୍ପକୁ ପ୍ରକାଶିତ କରିବା ପାଇଁ ଥିଲା। ସେ ତିତ୍ତବାଦ କଣ ଅଟେ? ବୁଝିଲେ, ତିତ୍ତବାଦ ବୋଲି ଏପରି ବିଷୟ କେବେ କେଉଁଠାରେ କୁହାଯାଇଥିଲା? ବୁଝିଲେ, ବାଇବଲରେ ଏପରି କେଉଁଠାରେ ତାହା ସେହି ତିତ୍ତ ଶବ୍ଦକୁ ଉଚ୍ଚାରଣ ସୁଦ୍ଧା କରିଥିଲା? କେଉଁଠାରେ ତାହା ତିନିଶ୍ୱର ବୋଲି ହୋଇପାରିଥାନ୍ତା ଯେ ଆମେ ତିନୋଟି ଈଶ୍ୱରଙ୍କୁ ଉପାସନା କରି ପ୍ରତିମା ପୂଜକ ହୋଇନଥାନ୍ତୁ? ସେମାନେ କିପରି ବା ପୃଥକ ହୋଇପାରନ୍ତି ଯେତେବେଳେ କି ସେ କହିଲେ, ମୁଁ ଓ ମୋ ପିତା ଏକ ଅଟୁ। ଯଦି ତୁମେ ଏହା ବିଶ୍ୱାସ ନ କର ଯେ ମୁଁ ହିଁ ସେ ଅଟେ, ତେବେ ତୁମେ ନିଜର ପାପରେ ମରିବ। ଦେଖନ୍ତୁ, ତୁମର ଅବିଶ୍ୱାସରେ ମରିବ। ପାପ ହିଁ ଅବିଶ୍ୱାସ ଅଟେ, ତୁମେ ତୁମର ଅବିଶ୍ୱାସରେ ମରିବ।
I am the rose of Sharon, the bright morning star. Can you tell me who he is?
କଣ ଆପଣ ମତେ କହି ପାରିବେ ଯେ ସେ କିଏ ଅଟନ୍ତି?
I am that spoke to Moses in the burning bush of fire. I am the God of Abraham, the bright morning star. I am the rose of Sharon. Oh, whence did you say that I came? Oh, do you know my father, or can you tell his name? Amen. I'm Alpha, Omega, the beginning from the end. I am the whole creation, and Jesus is his name.
ଏହା ଠିକ ଅଟେ, କୌଣସି ତିତ୍ତବାଦ ନୁହେଁ। ନା ଆଜ୍ଞା, ତାହା ତ ଏକ ମିଥ୍ୟା ବିଷୟ ଅଟେ। ସପ୍ତମୁଦ୍ରାମାନ ସେ ନିଗୁଢ ସଂକଳ୍ପ ଗୁଡିକୁ ଯାହାକି ସଫଳ ହେବାକୁ ଥିଲା ଉନ୍ମୁକ୍ତ କରାଇ ତାହାକୁ ପ୍ରକାଶ କରେ। ମୁଦ୍ରା ଫିଟାଗଲା, ତାହା ଯଥାସ୍ଥାନରେ ସନ୍ନିବେଶ କଲା, ପ୍ରକାଶ କଲା, ସେ ଗୁପ୍ତ ସତ୍ୟ ଗୁଡିକୁ ସ୍ପଷ୍ଟ ଭାବରେ ପ୍ରକଟ କଲା, ଯାହା ସବୁ କି ଏହି ସମସ୍ତ ବର୍ଷ ଧରି ଏହି ସମସ୍ତ ମଣ୍ଡଳୀମାନ ଦେଇ ଓ ନାମଧାରୀ ସଂସ୍ଥାମାନ ଦେଇ ମୁଦ୍ରା ଗୁଡିକ ଲୁଚାଇ ରଖିଥିଲା। ସେହି ମହାବେଶ୍ୟା, ପ୍ରକାଶିତ ବାକ୍ୟର ସତର, ସେ କିଏ ଥିଲା? ମାତ୍ର ସେ ବେଶ୍ୟାମାନଙ୍କର ମାତା ମଧ୍ୟ ଅଟେ। ବୁଝିଲେ, ତେବେ ଆପଣ ତ ସେମାନଙ୍କୁ ଶାଗୁଣା ବୋଲି ଡାକିଲେ। ଆପଣ କହିବେ, ଭାଇ ବ୍ରାହ୍ମଣ, ତା ଠିକ ଅଟେ, ମାତ୍ର ମନେ ରଖିଥାନ୍ତୁ ଯେ ଶାଗୁଣା ଏକ ପକ୍ଷୀ ଅଟେ, ସେ ମଧ୍ୟ ଉଡ଼ିବା ପାଇଁ ଅଭିଷିକ୍ତ ଅଟେ। ସେହି ଦୁଇଟି ଆତ୍ମାମାନ ଏତେ ଏକ ଆରେକ ସମାନ ହେବେ ଯେ ତାହା ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବ। ଗୋଟିଏ ଶାଗୁଣା ତ ଏକ ଉତ୍କୃଷ୍ଟ ପକ୍ଷୀ ପରି ସେତିକି ବଡ଼ ଅଟେ, ସେ ସେହି ଉତ୍କୃଷ୍ଟ ପକ୍ଷୀ ପରି ଉଡ଼ିପାରେ, ଆଉ ଉଡ଼ିବା ପାଇଁ ସେ ଅଭିଷିକ୍ତ ଅଟେ, ଅବା ପ୍ରଚାର କରିବା ପାଇଁ କି ଅବା ଭବିଷ୍ୟତବାଣୀ କହିବା ପାଇଁ। ଧ୍ୟାନ ଦିଅନ୍ତୁ, ଠିକ୍ ସେହି ଉତ୍କୃଷ୍ଟ ପକ୍ଷୀ ସଦୃଶ ସେ ଅଭିଷିକ୍ତ ଅଟେ, ମାତ୍ର ସେ ଉଚ୍ଚତାରେ ଉତ୍କୃଷ୍ଟ ପକ୍ଷୀକୁ ଅନୁସରଣ କରିପାରେ ନାହିଁ। ନା ନା, ଯଦି ସେ ଉତ୍କୃଷ୍ଟ ପକ୍ଷୀକୁ ଅନୁସରଣ କରିବାକୁ ଚେଷ୍ଟା କରେ, ତେବେ ତାର ମୂଢ଼ତା ପ୍ରକାଶ ପାଇବ। ହଁ ଆଜ୍ଞା, ସେ ଉତ୍କୃଷ୍ଟ ପକ୍ଷୀକୁ ଅନୁସରଣ କରିପାରେ ନାହିଁ। ଓ ସେ ଏହା କହିପାରେ ମୁଁ ଯୀଶୁଖ୍ରୀଷ୍ଟଙ୍କୁ ପରମେଶ୍ୱରଙ୍କ ପୁତ୍ର ବୋଲି ବିଶ୍ୱାସ କରେ। ମୁଁ ସର୍ବଶକ୍ତିମାନ ପିତା ପରମେଶ୍ୱରଙ୍କୁ ଯିଏକି ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ଅଟନ୍ତି ଓ ତାହାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟ ଅଟନ୍ତି ବୋଲି ବିଶ୍ୱାସ କରେ ଓ ପ୍ରଭୃତି ସବୁ। ଓ ନିଶ୍ଚିତରେ ସେମାନେ ତାହା କରିପାରନ୍ତି, ମାତ୍ର ସେ ଯେ କାଲି ଆଜି ଓ ଚିରକାଳ ସମାନ ଅଟନ୍ତି ଏହା ବିଷୟରେ କ'ଣ ଅଟେ? ବୁଝିଲେ, ଗୋଟିଏ ଉତ୍କୃଷ୍ଟ ପକ୍ଷୀ ଏକ ବିଶେଷ ପ୍ରକାର ନିର୍ମିତ ପକ୍ଷୀ ଅଟେ, ପୃଥିବୀରେ ତାହାପରି ଆଉ କେହି ନାହିଁ। ବୁଝିଲେ, ସେ ଯଦି ଏକ ବାଜ ପକ୍ଷୀ କିଏ ବା କୌଣସି ଗୋଟିଏ ପକ୍ଷୀ ତାହାକୁ ଅନୁସରଣ କରିବାକୁ ଚେଷ୍ଟା କରେ ତେବେ ସେ ବିନଷ୍ଟ ହୋଇଯିବ। ସୁନିଶ୍ଚିତ ଭାବରେ ତାହାର ମୂଢ଼ତା ପ୍ରକାଶ ପାଇବ। ଯେତେବେଳେ ସେ ନୂତନ ଦ୍ରାକ୍ଷରସକୁ ଗୋଟିଏ ପୁରୁଣା କୁମ୍ପାରେ ରଖିବାକୁ ଚେଷ୍ଟା କରିବ ସେ ଫାଟିଯିବ। ଦେଖନ୍ତୁ, ସେ ଫାଟି ବିନଷ୍ଟ ହୋଇଯିବ, ସେ ଖଣ୍ଡ ବିଖଣ୍ଡ ହୋଇଯିବ। ସେ ତ ସେ ପ୍ରକାର ନିର୍ମିତ ନୁହେଁ, ସେ ନୁହେଁ। ତାହାର ଶରୀରକୁ ସେହିପରି ରୂପରେ ଗଠନ କରାଯାଇ ନାହିଁ ଯେ ସେ ନିଜକୁ ସେଠାରେ ଉପରେ ରଖିପାରେ। ଯେତେବେଳେ ସେ ସେହି ଉପର ପରିସର ମଧ୍ୟରେ ଅତି ଉଚ୍ଚତାକୁ ଚାଲିଯାଏ, ଆଉ ଯଦି ସେ ସେହିପରି ଗଠିତ ନୁହେଁ, ନିରୂପିତ ନୁହେଁ, ପୂର୍ବ ମନୋନୀତ ନୁହେଁ, ଜନ୍ମରୁ ଉତ୍କୃଷ୍ଟ ପକ୍ଷୀ ନୁହେଁ, ତାହେଲେ ତ ସେ ସେଠାରେ ଫାଟି ଖଣ୍ଡ ଖଣ୍ଡ ହୋଇଯିବ। ବୁଝିଲେ, ତାର ଡେଣାରୁ ପରଗୁଡିକ ଝଡ଼ିଯିବ ଆଉ ସେ ପୃଥିବୀ ପୃଷ୍ଠକୁ ପତିତ ହୋଇଯିବ। ସୁନିଶ୍ଚିତ, ଉଚ୍ଚତାରେ ସେ ଉତ୍କୃଷ୍ଟ ପକ୍ଷୀକୁ ଅନୁସରଣ କରିପାରେ ନାହିଁ। ଯଦି ସେ ତାହା କରିବାକୁ ଚେଷ୍ଟା କରେ ତେବେ ତାହାର ମୂର୍ଖତା ପ୍ରକାଶ ପାଇବ। ତାହା ସତ ଅଟେ, ଆପଣ କରିପାରନ୍ତି ନାହିଁ। କାହିଁକି? ସେ ତ ଉତ୍କୃଷ୍ଟ ପକ୍ଷୀ ପରି ଦେଖିପାରେ ନାହିଁ। ଏଥିରେ କଣ ଲାଭ ହେବ ଯଦି ଆପଣ ଅତି ଉଚ୍ଚକୁ ଡେଇଁବା ପାଇଁ ଚେଷ୍ଟା କରନ୍ତି? ଆଉ ଯେତେବେଳେ ଆପଣ ସେ ଉଚ୍ଚତାରେ ଥାନ୍ତି ତେବେ ଆପଣ ଏହା ଦେଖିପାରନ୍ତି ନାହିଁ ଯେ ଆପଣ କେଉଁଠାରେ ଅଛନ୍ତି। ଆଉ ଯଦି ସେ ଏହା ଚେଷ୍ଟା ମଧ୍ୟ କରିବ, ଏପରିକି ଉତ୍କୃଷ୍ଟ ପକ୍ଷୀକୁ ଉଚ୍ଚତାରେ ଅନୁସରଣ କରିବା ପାଇଁ ଚେଷ୍ଟା ସୁଦ୍ଧା କରିବ, ସେ ଏତେ ଅନ୍ଧ ହୋଇଯିବ ଯେ ସେ ଏହା ଜାଣିବ ନାହିଁ ଯେ ତାହାକୁ କଣ କରିବାକୁ ଅଛି। ଏହା ଠିକ ଅଟେ, ସେ ଉଚ୍ଚ ପାଟିରେ ଚିତ୍କାର କରୁଥିବ, ଉଚ୍ଚ ସ୍ୱରରେ ଶବ୍ଦ କରୁଥିବ ଓ ସେହିପରି କରିଚାଲୁଥିବ, ମାତ୍ର ଆପଣ ତାହାକୁ ପଦେ ବାକ୍ୟ କେବଳ କୁହନ୍ତୁ, ପିଲାଏ, ସେଠାରେ ତାହାର ମୂର୍ଖତା ପ୍ରକାଶ ପାଇବ। ତାହାକୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ବିଷୟ କୁହନ୍ତୁ। କିଏ ବା ସେ ଯେ କାଲି ଆଜି ଓ ଚିରକାଳ ସମାନ ହେବା ବିଷୟ ଓ ଏହିପରି ସବୁ ବିଷୟ ଆଉ ତାହାକୁ କୁହନ୍ତୁ। କାହିଁକି? ଓ ତେବେ କେବଳ ଗୋଟିଏ ମିନିଟ୍ ରୁହନ୍ତୁ। ବୁଝିଲେ, ଓ ହଁ, ତାହାର ପରଗୁଡିକ ସେଠାରେ ଝଡୁଥାଏ। ଦେଖନ୍ତୁ, ସେ ଡେଇଁ ପଡୁଥିବ ଓ ଭବିଷ୍ୟତବାଣୀ କରୁଥିବ ଓ ଦୁଷ୍ଟାତ୍ମା ଗୁଡିକୁ ବାହାର କରୁଥିବ ଓ ପରଭାଷାରେ କଥା କହୁଥିବ ଓ ଚିତ୍କାର କରୁଥିବ ଓ ଏହିପରି ସବୁ କାର୍ଯ୍ୟ କଳାପ କରୁଥିବ, ଭୂମିରେ ଉପର ତଳକୁ ଦୌଡି ଯାଉଥିବ, ମାତ୍ର ତାହାକୁ ସେଠାରେ ଉପରେ ଅନୁସରଣ କରିବାକୁ ଚେଷ୍ଟା କରିବେ ନାହିଁ। କାହିଁକି ନା ନିଶ୍ଚିତରେ ତାର ମୂର୍ଖତା ପ୍ରକାଶ ପାଇବ। ତଥାପି ସେ ନିରୂପିତ ଅଟେ, ସେ ଅଭିଷିକ୍ତ ଅଟେ, ସେ ଉଡ଼ିପାରେ, ସେ ନିଜକୁ ସନ୍ତୁଳିତ କରି ସେଠାରେ ଉପରକୁ ଯାଇପାରେ, ମାତ୍ର ସେତିକି ଦୂର ନୁହେଁ। ଦେଖନ୍ତୁ, ସେ ଏକ ମଡ଼ା ଖାଇପାରେ, ମାତ୍ର ସେ ସିଂହାସନରୁ ଆସୁଥିବା ତାଜା ମାଂସ ଖାଇପାରେ ନାହିଁ। ସେ ଅନ୍ଧ ଅଟେ, ସେ ଅତି ଉତ୍ସାହିତ ଅଟେ, ମାତ୍ର ସେ କଣ ପାଇଁ ଏତେ ଉତ୍ତେଜିତ ଅଟେ ସେ ତାହା ଜାଣିନାହିଁ। ଦେଖନ୍ତୁ, ସେ ସମାନ ଆତ୍ମା ଯାହାକି ତାହା ଉପରେ ବର୍ଷା ରୂପରେ ଆସିଲା ଯେ ତାହାକୁ ଏକ ଗହମ ପରି ପ୍ରସ୍ତୁତ କରେ, ମାତ୍ର ସେ ତ ଆରମ୍ଭରୁ ହିଁ ଗୋଟିଏ ଗହମ ନୁହେଁ, ସେ ତ ଫାଟି ପଡେ। ଓ ମୁଁ ଏପରି କୌଣସି ବିଷୟରେ ସମ୍ମତ ହୋଇପାରେ ନାହିଁ, ଓ ନା ଆଜ୍ଞା, ମୁଁ ଜାଣେ ଯେ ଡାକ୍ତର ଜୋନ୍ସ କହିଥିଲେ। ଠିକ ଅଛି, ଆପଣ ବଢି ଚାଲନ୍ତୁ। ବୁଝିଲେ, ଯଦି ଆପଣ ଚାହାନ୍ତି ଆପଣ ସେହିପରି ଭାବରେ ଅଗ୍ରସର ହୁଅନ୍ତୁ। ସେ ନୁହେଁ, ଧ୍ୟାନ ଦିଅନ୍ତୁ ଯେ ସେ ସେହି ପ୍ରକାରର ଏକ ପକ୍ଷୀ ହେବା ନିମନ୍ତେ ଜନ୍ମ ହୋଇନାହିଁ କି ଗଠିତ ହୋଇନାହିଁ କି ବା ପୂର୍ବ ନିରୂପିତ ନୁହେଁ। ସେ ହୋଇପାରେ, ସେ ଏକ ହୋଇପାରେ ଯେ ଗୋଟିଏ କମଳା ଗଛରେ ଏକ ଲେମ୍ବୁ ଫଳୁଥିବା ପରି ସେ ଅଟେ, ମାତ୍ର ସେ କେବେ ହେଲେ ମୂଳ ଚେରରୁ ଆସି ନାହିଁ। ସେ ତ ଏପରି କିଛି ଅଟେ ଯାହାକି ସଂଯୋଗ କରାଯାଇଅଛି। ଆଉ ଯେତେବେଳେ ସେମାନେ ସେମାନଙ୍କର ନାମଧାରୀ ସଂଗଠନ ମାନଙ୍କରେ ଏତେ ଅଧିକ ଉଚ୍ଚତାକୁ ଚାଲିଯାଆନ୍ତି ଯେ ସେମାନେ ପରମେଶ୍ୱରଙ୍କ ପୂର୍ବ ନିରୂପିତ ବାକ୍ୟକୁ ସୁପ୍ରମାଣିତ ହେଉଥିବାର ଦେଖିପାରନ୍ତି ନାହିଁ, ସେତେବେଳେ ସେମାନଙ୍କର ମୂର୍ଖତା ପ୍ରକାଶ ପାଇଥାଏ। ଓ ସେ ପ୍ରକାର ବିଷୟମାନ ମସ୍ତକ ଉପରେ ସେ ଦିବ୍ୟ ପ୍ରକାଶପୁଞ୍ଜ ଆଉ ସମସ୍ତ କିଛି, ଓ ଏହା ବାଜେ କଥା ଅଟେ। ବୁଝିଲେ, ମୂର୍ଖତା ପ୍ରକାଶ ପାଇଥାଏ। ସେ ସେତିକି ଦୂର ଦେଖିବା ନିମନ୍ତେ ଗଠିତ ନୁହେଁ, ସେ ତ କେବଳ ସେତିକି ଦୂର ହିଁ ଦେଖିପାରେ ଯେତିକି ଦୂର ତାର ନାମଧାରୀ ଚଷମା ତାକୁ ଦେଖିବାକୁ ଅନୁମତି ଦିଏ, ମାତ୍ର ତାପରେ ସେ ତ ଏକ ବାଦୁଡି ପକ୍ଷୀ ପରି ଅନ୍ଧ ଅଟେ। ଏଇଠାରେ ହିଁ ତେବେ ତାର ମୂର୍ଖତା ପ୍ରକାଶ ପାଇଥାଏ। ବୁଝିଲେ, ସେଇଠାରେ ହିଁ ଅଟେ ଯେଉଁଠାରେ କି ବାସ୍ତବିକ ଉତ୍କୃଷ୍ଟ ପକ୍ଷୀମାନେ ଖାଇବା ପାଇଁ ବସିଥାନ୍ତି। ହଁ ଆଜ୍ଞା, ସେଇଠାରେ ହିଁ ଅଟେ ଯେଉଁଠାରେ କି ସେ ବାସ୍ତବିକ ମନୋନୀତ ଉତ୍କୃଷ୍ଟ ପକ୍ଷୀମାନେ ଏହା ଦେଖିଥାନ୍ତି ଯେ ସେ କଣ ଅଟେ। ଯେତେବେଳେ ସେ ସେହି ବାକ୍ୟକୁ ଗ୍ରହଣ କରିପାରେ ନାହିଁ, ଠିକ ସେତେବେଳେ ସେମାନେ ଏହା ଜାଣିଯାନ୍ତି ଯେ ସେ ଗୋଟିଏ ନାମଧାରୀ ଶାଗୁଣା ପକ୍ଷୀ ଅଟେ। କାହିଁକି? ସେ କାହିଁକି ଉଡ଼ିପାରେ ନାହିଁ? କାରଣ ଦେଖନ୍ତୁ, ସେ କଣ ଭୋଜନ ଖାଇ ଆସୁଅଛି? ସେ ତ ସେହି ନାମଧାରୀ ସଂଗଠନର ପଚାଶଢା ମଡ଼ା ଖାଇ ଆସୁଅଛି। ଏହା ତାର ଶରୀରକୁ ଆତ୍ମିକତାରେ ପରିପୂର୍ଣ୍ଣ କରିବ ନାହିଁ, ଅନ୍ୟ ଶବ୍ଦରେ କହିବାକୁ ଗଲେ ତାହାକୁ ଯଥେଷ୍ଟ ଆତ୍ମିକ ବଳଶକ୍ତି ପ୍ରଦାନ କରିବ ନାହିଁ, ଯେପରିକି ତାକୁ ନାମଧାରୀ ମତ ମତାନ୍ତର ଠାରୁ ଉପରକୁ ଉଡ଼ାଇ ନେଇଯାଏ। ବୁଝିଲେ, ଦେଖନ୍ତୁ, ସେ ତ କେବଳ ପଚାଶଢା ଭୋଜନ ଉପରେ ପୋଷିତ ହୋଇଥାଏ, ତାର ଶରୀର ସେଥିରୁ ନିର୍ମିତ ହୋଇଥାଏ। ସେ ସେ ଉଚ୍ଚ ସ୍ଥାନଗୁଡ଼ିକୁ ଉପରକୁ ଯାଇପାରେ ନାହିଁ ଯେଉଁଠାକୁ କି ସେହି ତାଜା ମାଂସ ସେ ଉତ୍କୃଷ୍ଟ ପକ୍ଷୀକୁ ନେଇଯାଇଥାଏ। ସେ ତ ତାହା କରି ହିଁ ପାରେ ନାହିଁ। ବୁଝିଲେ? ତାହା ମାଥ୍ୟୁ 24:24 ସଫଳ କରେ। ସେ ତ ଉଡୁଥାଏ, ଆକାଶରେ ଡିଆଁ ମାରୁଥାଏ, ନିଜର ଡିଣା ଗୁଡିକୁ ସମ୍ପ୍ରସାରିତ କରୁଥାଏ, ମାତ୍ର ସେ ତ ଯଥେଷ୍ଟ ଉପରକୁ ଯାଇପାରେ ନାହିଁ। ବୁଝିଲେ? ତା ଠିକ ଅଟେ। ଦେଖନ୍ତୁ, ସେ ଯାଇପାରେ ନାହିଁ। ସେ ତ ସେଇ ତାଜାମାନ୍ନା ପାଇବା ପାଇଁ ଯଥେଷ୍ଟ ଉପରକୁ ଯାଇପାରେ ନାହିଁ। ସେ ତ ଏଠାରେ ତଳେ ସେଇ ଭୂମିରେ ପଡି ରହିଥିବା ପୁରୁଣା ମାନ୍ନାକୁ ଖାଇପାରେ, ସେଇ ପୁରୁଣା ମୃତ ଠେକୁଆମାନଙ୍କୁ ଖାଇପାରେ, ଯାହାକି ସପ୍ତାହେ ହେଲାଣି ମରି ପଡିଛି ଓ ମାସେ ହେଲାଣି ମରିଯାଇଛି, କିଏ ବା 40 ବର୍ଷ ହେବ 25 ସଢି ଯାଇଛି। ସେ ତାହା ଖାଇପାରେ ଓ ତାର ପେଟ ପରିତୃପ୍ତ କରିପାରେ, ଆଉ ଉଚ୍ଚ ପାଟି କରିପାରେ ଓ ଚିତ୍କାର କରିପାରେ, ଆଉ ବିଭିନ୍ନ କାର୍ଯ୍ୟକଳାପ ଗୁଡିକୁ କରିପାରେ। ପୁଣି ଅନ୍ୟ ଏକ ଉତ୍କୃଷ୍ଟ ପକ୍ଷୀ ପରି ଡିଆଁ ମାରି ଉଡିପାରେ। ସେ ତ ଅନ୍ୟ କୌଣସି ପକ୍ଷୀ ପରି ଅଭିଷିକ୍ତ ଅଟେ। ଆଉ ଗୋଟେ ବାଜ ପକ୍ଷୀ, ସେ ତ ଗୋଟେ ଉତ୍କୃଷ୍ଟ ପକ୍ଷୀର ଏକ ପ୍ରତିଚିତ୍ରଣ ଅଟେ, ଆମେ ତାହା ଜାଣୁ। ସେ ନିଶ୍ଚିତରେ ତାହା ଅଟେ, ମାତ୍ର ସେ ସେଇ ବାସ୍ତବିକ ଉତ୍କୃଷ୍ଟ ପକ୍ଷୀର ସମତୁଲ୍ୟ ହୋଇପାରେ ନାହିଁ। ବୁଝିଲେ? ସେ ତ ତାହା କରି ହିଁ ପାରେ ନାହିଁ। ନା ଆଜ୍ଞା, ତାର ଶରୀର ସେହିପରି ଗଠିତ ନୁହେଁ। ଦେଖନ୍ତୁ, ସେ ତ ଏକ ଭିନ୍ନ ପଚାସଢା ମଡା ଭୋଜନ କରୁଅଛି, ଆଉ ତାହା ହେବ ନାହିଁ, ତାହା ହେବ ନାହିଁ। ତାହା ସେଇ ତାଜା ମାଂସ, ସେଇ ତାଜା ମାନ୍ନା ହେବ ନାହିଁ। ତାହା ତ ଏପରି କିଛି ବିଷୟ ହେବ ଯାହାକି ଲୁଥର କହିଥିଲେ, ୱେସ୍ଲି କହିଥିଲେ, କିଏ ବା ଅମୁକ ସମୁକ ଡାକ୍ତର କହିଥିଲେ। ଏହା ତ ତାହା ଉପରେ ହେବ ନାହିଁ ଯାହାକି ଯୀଶୁ ଏହି ସମୟ ପାଇଁ କହିଥିଲେ। ତେବେ ଆସନ୍ତୁ ଆମେ ଶେଷ କରିବାକୁ ଯିବା। ଅଭିଷିକ୍ତ ଗଣ ଖ୍ରୀଷ୍ଟମାନେ ଏହି ଶେଷ ଦିନ ମାନଙ୍କରେ ହେବେ, ମାତ୍ର ଭଣ୍ଡ ଶିକ୍ଷକ ଓ ଭଣ୍ଡ ଭାବବାଦୀ ରୂପରେ। ଦେଖନ୍ତୁ, ତାହା କେତେ ଧ୍ୟାନଯୋଗ୍ୟ ବିଷୟ ଅଟେ। ତେବେ ମୁଁ ଚାହେଁ ଯେ ଆପଣ ଏହାର ତୁଳନା କରନ୍ତୁ। ଆମ ପାଖରେ ତାହା ପଢ଼ିବାକୁ ସମୟ ନାହିଁ। ମାଥ୍ୟୁ 24:24 ସହ ଦ୍ୱିତୀୟ ତିମୋଥି 3:8 ଦେଖନ୍ତୁ। ମାଥ୍ୟୁ 24:24 କହେ, ଏହି ଶେଷ ଦିନ ମାନଙ୍କରେ ଭଣ୍ଡ ଖ୍ରୀଷ୍ଟମାନେ, ଭଣ୍ଡ ଅଭିଷିକ୍ତ ଗଣ, ଭଣ୍ଡ ଭାବବାଦୀମାନେ ଆସିବେ ଓ ଚିହ୍ନମାନ ଏବଂ ଆଶ୍ଚର୍ଯ୍ୟ କର୍ମମାନ ଦେଖାଇବେ, ଠିକ ଯେପରିକି ବାସ୍ତବିକ ଲୋକମାନେ ଦେଖାଇଥାନ୍ତି, ଓ ସମ୍ଭବତଃ ଠିକ ସେହି ମନୋନୀତ ଲୋକଙ୍କୁ ପ୍ରାୟ ଭ୍ରାନ୍ତ କରି ପକାଇବେ। ତେବେ ଧ୍ୟାନ ଦିଅନ୍ତୁ ଯେ ତାହା ଯୀଶୁ କହୁଥିଲେ। ଠିକ ତାହାଙ୍କ ପରେ ପାଉଲ ଏଠାରେ ଆସିଲେ ଓ କହିଲେ, ତେବେ ଏହି ଶେଷ ଦିନ ମାନଙ୍କରେ ଭକ୍ତିର ଏକ ଭେକ ଧରି ଦେଖନ୍ତୁ, ଧାର୍ମିକ ଲୋକମାନେ ଆସିବେ ଏବଂ ଜଗତର ବିଭିନ୍ନ କୂଅବିଳାସରେ ଚାଳିତ ନିର୍ବୋଧ ସ୍ତ୍ରୀମାନଙ୍କୁ ଆପଣା ବଶବର୍ତ୍ତୀ କରିବେ। ତେବେ ସେମାନେ ଆଶ୍ଚର୍ଯ୍ୟ କରନ୍ତି ଓ କୁହନ୍ତି, ଆପଣ ସେ ସ୍ତ୍ରୀ ଲୋକମାନଙ୍କୁ ହିଁ କାହିଁକି ଭଲ ମନ୍ଦ କହିଥାନ୍ତି? ଓ ଦୟା ହେଉ, ଏପରିକି ସେମାନେ ତାହା ଦେଖନ୍ତି ସୁଦ୍ଧା ନାହିଁ। ବିଭିନ୍ନ କୂଅବିଳାସରେ ଚାଳିତ ନିର୍ବୋଧ ସ୍ତ୍ରୀ ଲୋକମାନଙ୍କୁ ଆପଣାର ବଶବର୍ତ୍ତୀ କରନ୍ତି, ଯଥା ଏପରି ବିଷୟମାନଙ୍କ ଠାରୁ ଦୂର ଦେଖନ୍ତୁ, ଯେପରି ଜନ୍ନିସ୍ ଓ ଜମ୍ବ୍ରିସ୍। ମାଥ୍ୟୁ 24:24 ଭଣ୍ଡ ଖ୍ରୀଷ୍ଟମାନେ, ଭଣ୍ଡ ଅଭିଷିକ୍ତ ବିଭିନ୍ନ ଚିହ୍ନମାନ ଓ ଆଶ୍ଚର୍ଯ୍ୟକର୍ମମାନ ସାଧନ କରିଥାନ୍ତି, ଯେପରିକି ମନୋନୀତ ଲୋକଙ୍କୁ ଭ୍ରାନ୍ତ କରନ୍ତି। ତେବେ ଯେପରି ଜନ୍ନିସ୍ ଓ ଜମ୍ବ୍ରିସ୍ ମୂଷାଙ୍କର ପ୍ରତିରୋଧ କରିଥିଲେ, ସେହିପରି ଏହି ପ୍ରମାଣ ସିଦ୍ଧ ନଥିବା ପୁରୁଷମାନେ ପ୍ରତିରୋଧ କରିବେ। ଯେଉଁମାନେ କି ସେହି ବିଶ୍ୱାସ ସମ୍ବନ୍ଧରେ ପ୍ରମାଣ ସିଦ୍ଧ ନୁହନ୍ତି, ତାହା କୌଣସି ଏକ ବିଶ୍ୱାସ ନୁହେଁ, ବରଂ ସେହି ବିଶ୍ୱାସ। ଏକ ବିଶ୍ୱାସ, ଏକ ପ୍ରଭୁ, ଏକ ବାପ୍ତି। ଆପଣ ଏକ ପ୍ରଭୁଙ୍କ ଠାରେ ବିଶ୍ୱାସ ନ କରି ଏକ ବିଶ୍ୱାସ ପାଇପାରନ୍ତି ନାହିଁ। ଆପଣଙ୍କ ଠାରେ ଦୁଇଟି ବାପ୍ତିସ୍ମ ରହିପାରେ ନାହିଁ, ଗୋଟିଏ ପିତାଙ୍କ ପାଇଁ ଓ ଅନ୍ୟଟି ପୁତ୍ର ପବିତ୍ର ଆତ୍ମାଙ୍କ ପାଇଁ ନୁହେଁ। ଏକ ବାପ୍ତିସ୍ମ ଯୀଶୁଖ୍ରୀଷ୍ଟଙ୍କ ନାମରେ, ଏହା ଠିକ ଅଟେ। ଦେଖନ୍ତୁ, ଭଣ୍ଡ ବାପ୍ତିସ୍ମ। ତେବେ ଧ୍ୟାନ ଦିଅନ୍ତୁ, ଯେତେବେଳେ ଆପଣ ଘରକୁ ଯାଆନ୍ତି ସେଗୁଡ଼ିକୁ ଏକାଠି ତୁଳନା କରି ଦେଖନ୍ତୁ। ମାଥ୍ୟୁ 24:24 ଧ୍ୟାନ କରନ୍ତୁ, ଯୀଶୁ ତାହା କହୁଛନ୍ତି। ପାଉଲ ଦ୍ୱିତୀୟ ତିମୋଥି 3:8 କହୁଛନ୍ତି, ଅନ୍ୟାନ୍ୟ ଅନେକ ମଧ୍ୟ କହିଛନ୍ତି, ଆଉ ବର୍ତ୍ତମାନ ସେଗୁଡ଼ିକୁ ତୁଳନା କରି ଦେଖନ୍ତୁ। ଆଉ ତାପରେ ତା ସହିତ ଅନ୍ୟ ଶାସ୍ତ୍ରାଂଶ ଯୋଗ କରନ୍ତୁ, ଲୁକ 17:30 ମଲାଖି 4 ଯେପରି ଜନ୍ନିସ ଓ ଜମ୍ବ୍ରିସ୍ ମୂଷାଙ୍କର ପ୍ରତିରୋଧ କରିଥିଲେ, ଯିଏକି ସେ ସମୟର ଅଭିଷିକ୍ତ ବାକ୍ୟ ଥିଲେ, ସେହିପରି ଏହି ପୁରୁଷମାନେ, ଜଣେ ପୁରୁଷ ନୁହେଁ, ପୁରୁଷମାନେ ଅଭିଷିକ୍ତ ଗଣ ସତ୍ୟର ପ୍ରତିରୋଧ କରିବେ। ଠିକ ସେହି ଦିନରେ ଯେତେବେଳେ କି ମନୁଷ୍ୟ ପୁତ୍ର ପ୍ରକଟିତ ହେବେ, ପ୍ରକାଶିତ ବାକ୍ୟ 10:1-7 ଆପଣ ଯେତେବେଳେ ଘରକୁ ଯିବେ ତା ପାଠ କରିବେ। ସପ୍ତମ ଦୂତର ବାର୍ତ୍ତା, ମୁଦ୍ରା ଗୁଡିକର ଫିଟିବା, ତାହା କଣ ଅଟେ? ସେହି ଦୂତ ମନୁଷ୍ୟ ପୁତ୍ର ନୁହନ୍ତି, ମାତ୍ର ସେ ବାର୍ତ୍ତାବହ ଦୂତ ମନୁଷ୍ୟ ପୁତ୍ରଙ୍କୁ ପ୍ରକଟ କରୁଅଛନ୍ତି। କଣ ଆପଣ ତେବେ ତାହାକୁ ପୃଥକ କରି ବୁଝିପାରିଲେ କି? ଆପଣ ଦେଖନ୍ତୁ ଯେ ତାହା ଏଇଠାରେ ହିଁ ଥିଲା ଯେଉଁଠାରେ କି ତାହା ଆପଣଙ୍କୁ ବୁଝିବାରେ ଅତି କଷ୍ଟକର ଲାଗୁଥିଲା। ମନୁଷ୍ୟ ପୁତ୍ର ନିଜେ ନୁହନ୍ତି, ବରଂ ସେହି ସପ୍ତମ ଦୂତ, ସପ୍ତମ ବାର୍ତ୍ତାବହ ଦୂତ ସେହି ମନୁଷ୍ୟ ପୁତ୍ରଙ୍କୁ ଲୋକମାନଙ୍କ ସମ୍ମୁଖରେ ପ୍ରକଟିତ କରୁଅଛନ୍ତି। କାରଣ ଏହା ସେହି ଚଷୁକୁ ପରିତ୍ୟାଗ କରିସାରିଛି, ସେ ତାହାକୁ ସଂସ୍ଥାଗତ କରିପାରନ୍ତି ନାହିଁ। ଏହା ତ ପୁନର୍ବାର ସେହି ଶସ୍ୟ ସ୍ୱୟଂ ନିଜେ ଅଟେ। ଆଉ ସେହି ଦିନରେ ଜନ୍ନିସ ଓ ଜମ୍ବ୍ରିସ୍ ପ୍ରତିରୋଧ କରିବେ, ସେହି ଅଭିଷିକ୍ତ ଗଣ, କୃତ୍ରିମ ବିଶ୍ୱାସୀମାନେ ଓ ଅବିଶ୍ୱାସୀମାନେ, ନାମମାତ୍ର ମଣ୍ଡଳୀ ଓ ପେଣ୍ଟିକଷ୍ଟାଲ ମାନେ ସେହି ବାସ୍ତବିକ ଶସ୍ୟର ବିରୁଦ୍ଧରେ ଛିଡ଼ା ହେବେ। ମାତ୍ର ସେମାନଙ୍କୁ ଏକାକି ଛାଡ଼ି ଦିଅନ୍ତୁ, ସେମାନଙ୍କର ମୂଢ଼ତା ପ୍ରକାଶ ପାଇବ
ଯେପରିକି ସେମାନଙ୍କର ହୋଇଥିଲା। ବୁଝିଲେ କଣ ଆପଣମାନେ ବର୍ତ୍ତମାନ ତାହା ବୁଝିଲେ କି? ପ୍ରକାଶିତ ବାକ୍ୟ ଦଶ ତା କୁହେ, ସପ୍ତମ ଦୂତର ତୁରି ଘୋଷଣା କରିବା ସମୟରେ ତୁମେ ମନେ ରଖିଥାନ୍ତୁ, ସପ୍ତମ ଲାଓଦିକୀୟ ମଣ୍ଡଳୀ ଯୁଗ ସେହି ଦୂତର ତୁରି ଘୋଷଣା କରିବାରେ, ଯେତେବେଳେ କି ସେହି ମଣ୍ଡଳୀ ଯୁଗଟି ନାମଧାରୀ ସଂସ୍ଥାରେ ସଂଗଠିତ ହୋଇଯାଇଥାଏ ଓ ଏକ ମଣ୍ଡଳୀ ଯୁଗ ହୋଇଯାଇଥାଏ, ଯେତେବେଳେ କି ତାହା ତାର ପେଣ୍ଟିକଷ୍ଟଲ ସଂଗଠନରେ ସଂଗଠିତ ହୋଇଯାଏ, ଯେତେବେଳେ କି ତା ପ୍ରତି ସେହି ବାର୍ତ୍ତାବହ ଦୂତ, ପ୍ରତ୍ୟେକ ବାର୍ତ୍ତାବହ ଦୂତ କଣ ଥିଲେ? ମାର୍ଟିନ ଲୁଥର କଣ ଥିଲେ? କ୍ୟାଥଲିକ ମଣ୍ଡଳୀ ପ୍ରତି ଏକ ଭର୍ସନ। ୱେସ୍ଲି କଣ ଥିଲେ? ସେ ଲୁଥରନ ମାନଙ୍କ ପ୍ରତି ଏକ ଭର୍ସନ। ପେଣ୍ଟିକଷ୍ଟ କଣ ଥିଲା? ସେ ଅନ୍ୟମାନଙ୍କ ପ୍ରତି ଏକ ଭର୍ସନ। ତେବେ ସେ ଜୀବନଟା ବର୍ତ୍ତମାନ କେଉଁଠାକୁ ଚାଲିଯାଇଅଛି? ଏକ ସଂଗଠନଠାରୁ ଦୂରକୁ। ଏହା ଆଉ ଅଧିକ ଚଷୁ ନୁହେଁ, ତାହା ତ ଶସ୍ୟର ଦାନା ଅଟେ। ଏହା କଣ ଅଟେ? ଦେଖନ୍ତୁ, ତାହା ତ ଏହି ସମୟର ଶାସ୍ତ୍ରାଂଶକୁ ସଫଳ କରିବା ପାଇଁ ପେଣ୍ଟିକଷ୍ଟ ପ୍ରତି ଏକ ଭର୍ସନ ଅଟେ। ବୁଝିଲେ? ଧ୍ୟାନ ଦିଅନ୍ତୁ, ସେହିଦିନ ଯେତେବେଳେ କି ବାର୍ତ୍ତା ବହଦୂତ, ସେତେବେଳେ ନୁହେଁ ଯେତେବେଳେ କି ସେ ଆରମ୍ଭ କରନ୍ତି, ମାତ୍ର ସେତେବେଳେ ଯେତେବେଳେ କି ସେ ତାଙ୍କର ବାର୍ତ୍ତା ଘୋଷଣା କରିବାକୁ ଆରମ୍ଭ କରନ୍ତି। ବୁଝିଲେ? ପ୍ରଥମ ଆକର୍ଷଣ ରୋଗ ସୃଷ୍ଟିକରଣ, ଦ୍ୱିତୀୟ ଆକର୍ଷଣ ଭବିଷ୍ୟତବାଣୀ କହିବା, ତୃତୀୟ ଆକର୍ଷଣ ବାକ୍ୟର ଉନ୍ମୋଚନ ଅଟେ, ନିଗୁଢ ବିଷୟମାନଙ୍କର ପ୍ରକଟିତ ହେବା ଅଟେ। ତେବେ ବାକ୍ୟକୁ ପ୍ରକାଶ କରିବା ନିମନ୍ତେ ଭବିଷ୍ୟତ ବକ୍ତାମାନଙ୍କ ଠାରୁ ଅଧିକ ମହାନ ଅଧିକାର ଆଉ କିଛି ହେଲେ ନାହିଁ। ଆଉ ଭବିଷ୍ୟତ ବକ୍ତାମାନେ କେବଳ ଗୋଟିଏ ହିଁ ଉପାୟ ଦ୍ୱାରା ପ୍ରମାଣିତ କରାଯାଇ ପାରନ୍ତି, ତାହା ହେଲା ବାକ୍ୟ। ଆଉ ମନେ ରଖନ୍ତୁ ଯେ ତୃତୀୟ ଆକର୍ଷଣଟି ସେ ସପ୍ତମୁଦ୍ରା ଗୁଡିକର ଫିତା ଯିବାର ଥିଲା, ଯେପରିକି ବାକ୍ୟରେ ମୁଦ୍ରାଙ୍କିତ ହୋଇ ରହିଥିବା ଗୁପ୍ତ ସତ୍ୟ ବିଷୟକୁ ପ୍ରକାଶ କରାଯାଏ। କଣ ଆପଣମାନେ ତାହା ବୁଝୁଛନ୍ତି? ତେବେ ଏହା ସେହି ଦିନରେ ଅଟେ ଯେଉଁଦିନ କି ଏହି ବିଷୟକୁ ଘଟିବାର ଅଛି ଯେ ଜନ୍ମିସ ଓ ଜମ୍ବ୍ରିସ ସେହି ଛଳନାକାରୀମାନେ ପୁଣି ଥରେ ପ୍ରକଟିତ ହେବେ, ଠିକ ଯେପରିକି ସେମାନେ ସେହି ଦିନରେ କରିଥିଲେ, ଯେତେବେଳେ କି ମୂଷା ମୂଳ ବାକ୍ୟକୁ କହିବା ପାଇଁ ସେ ବାକ୍ୟ ସହିତ ଉଭା ହେଲେ, ସେମାନେ ସେହି ବାକ୍ୟର ନକଲ କରିବାକୁ ଛିଡ଼ା ହୋଇଥିଲେ। ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ। ତେବେ କଣ ଆପଣମାନେ ଦେଖୁଛନ୍ତି ଯେ ମ୍ୟାଥିଉ 24:24 ଅଟେ? ଦେଖନ୍ତୁ, ଅଭିଷିକ୍ତ କଣ? ତେବେ ଏହା ପୂର୍ବେ କି ଆମେମାନେ ସମାପ୍ତ କରୁ, ତିନୋଟି ବିଷୟ ଅଛି ଯାହାକି ଆମେ କହିବାକୁ ଯାଉଅଛୁ, ତାହା ଏହା ଅଟେ। ମୁଁ ଚାହେଁ ଯେ ଆପଣମାନେ ବର୍ତ୍ତମାନ ଏହାକୁ ଅତି ଧ୍ୟାନ ସହକାରେ ଶୁଣନ୍ତୁ, ଯେତେବେଳେ କି ଆମେ ଏହାକୁ ଶେଷ କରୁଅଛୁ। ତିନୋଟି ବିଷୟ ମନେ ରଖନ୍ତୁ ଯେ ତିନୋଟି ବିଷୟ ସଫଳ ହୋଇଯାଇ ସାରିଛି। ବର୍ତ୍ତମାନ ଠିକ ଆପଣଙ୍କ ସମ୍ମୁଖରେ ତିନୋଟି ବିଷୟ ଉପସ୍ଥାପିତ ଅଟେ। ପ୍ରଥମ ବିଷୟ, ଜଗତର ଦଶା ସଦମର ଅବସ୍ଥା ପରି ରହିଅଛି। ଯୀଶୁ କହିଥିଲେ ଯେ ତାହା ସେହିପରି ହେବ। ସେହି ଭ୍ରଷ୍ଟତାକୁ ଦେଖନ୍ତୁ, ଆମ ସ୍ତ୍ରୀ ଲୋକମାନେ ପୁରୁଷମାନଙ୍କ ପରି ଆଚରଣ କରିବାକୁ ଚେଷ୍ଟା କରୁଛନ୍ତି, ଆମର ପୁରୁଷମାନେ ସ୍ତ୍ରୀ ଲୋକମାନଙ୍କ ପରି ଆଚରଣ କରିବାକୁ ଚେଷ୍ଟା କରୁଛନ୍ତି, ମାଇଚିଆ ସଦୃଶ, ବିକୃତ, ପତିତ, ଦୁଶ୍ଚରିତ୍ର, ମନ୍ଦାତ୍ମା ବିଶିଷ୍ଟ ଅଟନ୍ତି, ଆଉ ସେମାନେ ତାହା ଜାଣନ୍ତି ନାହିଁ। ବାଇବେଲ କହେ ଯେ ତାହା ସେହିପରି ହିଁ ହେବ, ଆଉ ଠିକ ସେହିପରି ଅବସ୍ଥାରେ ହିଁ ତାହା ଅଛି। ଦ୍ୱିତୀୟରେ, ଏହା ଠିକ ସେହି ସମୟରେ ଅଟେ ଯେତେବେଳେ କି ପବିତ୍ର ଶାସ୍ତ୍ର ଅନୁସାରେ ଏଠାରେ ଜନ୍ନିସ ଓ ଜମ୍ବ୍ରିସ ପ୍ରକଟିତ ହେବେ। ଦ୍ୱିତୀୟ ବିଷୟ, ତୃତୀୟରେ, ଏହା ଠିକ ସେହି ସମାନ ସମୟରେ ଅଟେ ଯେତେବେଳେ କି ମନୁଷ୍ୟ ପୁତ୍ରଙ୍କୁ ପ୍ରକଟିତ ହେବାର ଅଛି। ଏଠାରେ ଆପଣଙ୍କର ବିଶ୍ୱାସୀ, ଆପଣଙ୍କର କୃତ୍ରିମ ବିଶ୍ୱାସୀ ଓ ଆପଣଙ୍କର ଅବିଶ୍ୱାସୀ ରହିଛନ୍ତି। ଗୋଟିଏ ପଟରେ ବାସ୍ତବିକ ବାକ୍ୟ ସୁପ୍ରମାଣିତ ହୋଇ ଛିଡ଼ା ରହିଛି, ତାପରେ ସେଠାରେ ତାକୁ ନକଲ କରୁଥିବା କୃତ୍ରିମ ବିଶ୍ୱାସୀ ଛିଡ଼ା ହୋଇ ରହିଛି, ଆଉ ଶେଷରେ ଏହି ସମସ୍ତ ବିଷୟକୁ ଅସ୍ୱୀକାର କରୁଥିବା ସେହି ଅବିଶ୍ୱାସୀ ଛିଡ଼ା ହୋଇ ରହିଛି।
Nations are breaking. Israel's awakening. The signs that our Bible foretold. And the Gentile days numbered, Sodom. With horrors encumbered, return, O dispersed, to your own. The day of redemption is near. Man's hearts are failing in this fear. Be filled with God's Spirit. Have your lamps trimmed and clear so you can see the Word. Look up, your redemption is near. False prophets are lying. They said they'd be here, anointed ones. God's truth they're denying. That Jesus the Christ is our God. They don't believe it.
ଏହା ଯେ ସେମାନେ ତାହା ବିଶ୍ୱାସ କରନ୍ତି ନାହିଁ, ବାଇବେଲ କହେ ଯେ ସେହି ବିଷୟଟି ଏଠାରେ ରହିବ, ତାହା ଏଠାରେ ଅଟେ। ସେହି ସମାନ ପ୍ରକାଶ ଆଉ ପିତୃପୁରୁଷ ମାନଙ୍କର ବିଶ୍ୱାସକୁ ସନ୍ତାନ ମାନଙ୍କ ଠାରେ ପୁନଃସ୍ଥାପିତ କରିବୁ।
ଏହି Have your lamps trimmed and clear. Look up. Your redemption is near. You believe that? Let us bow our heads.
କଣ ଆପଣମାନେ ତା ବିଶ୍ୱାସ କରନ୍ତି କି? ତେବେ ଆସନ୍ତୁ ଆମେମାନେ ଆମର ମସ୍ତକ ନତ କରିବା। ଦେଶର ବିଭିନ୍ନ ପ୍ରାନ୍ତକୁ ଯେଉଁଠାକୁ ଏ ବାର୍ତ୍ତା ଯାଉଅଛି, ପୂର୍ବ ଉପକୂଳରୁ ନେଇ ପଶ୍ଚିମ ଉପକୂଳକୁ, କାଲିଫର୍ଣ୍ଣିଆରୁ ନେଇ ନ୍ୟୁୟର୍କକୁ, ତଳେ ଦକ୍ଷିଣକୁ, ପୁଣି ଉପରିସ୍ଥ ଉତ୍ତରକୁ, ମିଶନ କ୍ଷେତ୍ରମାନଙ୍କୁ, ଆଉ ଯେଉଁଠାକୁ ବି ଏହି ବାର୍ତ୍ତା ଯାଉଅଛି। ଆଉ ଏହି ଆରାଧନାଳୟରେ ଆମେମାନେ ନିର୍ଦ୍ଧନ ଅଟୁ। ଆମ ପାଖରେ ଏହି ବଡ଼ ବଡ଼ ବିରାଟ ସୁନ୍ଦର ମନୋହର ବିଷୟମାନ ଓ ଟେଲିଭିଜନ ପ୍ରସାରଣମାନ ନାହିଁ। ଆମେମାନେ ତ ଯେତିକି ସର୍ବୋତ୍କୃଷ୍ଟ କରିପାରୁ ସେତିକି ଉତ୍ତମ ଭାବେ କରିବା ପାଇଁ ଚେଷ୍ଟା କରୁଅଛୁ। ମାତ୍ର ଯେ ସମସ୍ତଙ୍କୁ ପିତା ମୋତେ ପ୍ରଦାନ କରିଅଛନ୍ତି ସେ ସମସ୍ତେ ଆସିବେ। ତେବେ ମୁଁ ଚାହେଁ ଯେ ଆପଣମାନେ ଏହି ବିଷୟ ଜାଣିବାରେ ସୁନିଶ୍ଚିତ ହୋଇଯାଆନ୍ତୁ, ଓ ଆପଣମାନେ ମଧ୍ୟ ଯେଉଁମାନେ କି ଏହାକୁ ଟେପ୍ରେ ଶୁଣୁଅଛନ୍ତି, ଆପଣମାନେ ବୋଧହୁଏ ଆଜି ଏହା ଭାବିଥିବେ ଯେ ମୁଁ ତାହା ନିଜ ବିଷୟରେ କହିବାକୁ ଚେଷ୍ଟା କରୁଥିଲି, ଯେହେତୁ ମୁଁ ଏହି ସନ୍ଦେଶକୁ ନେଇ ଆପଣମାନଙ୍କଠାରେ ପରିବେଷଣ କରୁଅଛି। ମୋର ତ ତାହା ସହିତ କିଛି ହେଲେ କରିବାର ସମ୍ପର୍କ ନାହିଁ, କେବଳ ମାତ୍ର ମୁଁ ଏକ ରବ ଅଟେ। ଆଉ ମୋର ରବ ଏପରିକି ମୋର ସର୍ବୋତ୍କୃଷ୍ଟ ବୁଦ୍ଧି ବିଚାର ବିରୁଦ୍ଧରେ ମୁଁ ତ ଏକ ଶିକାରୀ ହେବାକୁ ଚାହୁଁଥିଲି। ମାତ୍ର ଏହା ତ ମୋର ପିତାଙ୍କର ଇଚ୍ଛା ଅଟେ ଯେ ମୁଁ ତାହା କରିବାକୁ ଘୋଷଣା କରେ ଓ ତାହା କରିବା ନିମନ୍ତେ ଦୃଢ ସଂକଳ୍ପ ରୁହେ। ମୁଁ ସେହି ଜଣକା ନଥିଲି ଯିଏକି ସେଠାରେ ନଦୀରେ ପ୍ରକଟ ହୋଇଥିଲେ, ମୁଁ ତ କେବଳ ସେଠାରେ ଛିଡ଼ା ହୋଇଥିଲି ଯେତେବେଳେ ସେ ପ୍ରକଟ ହୋଇଥିଲେ। ମୁଁ ସେହି ଜଣକା ନୁହେଁ ଯିଏକି ଏହିସବୁ ବିଷୟମାନ କରେ ଓ ଏହିସବୁ ବିଷୟର ଭବିଷ୍ୟତବାଣୀ କରେ, ଯାହାକି ସେତିକି ସିଦ୍ଧ ଭାବରେ ଘଟିତ ହୁଏ ଯେତିକି ତାହା ହୋଇପାରେ। ମୁଁ ତ ମାତ୍ର ସେହି ଜଣକା ଅଟେ ଯିଏକି କେବଳ ତାହାଙ୍କ ପାଖରେ ଥାଏ ଯେତେବେଳେ ସେ ସେହିସବୁ କାର୍ଯ୍ୟ ସାଧନ କରୁଥାନ୍ତି। ମୁଁ ତ କେବଳ ମାତ୍ର ଏକ ରବ ଅଟେ ଯାହାକୁ ସେ କହିବା ପାଇଁ ବ୍ୟବହାର କରିଥିଲେ। ଏହା ତାହା ନଥିଲା ଯେ ମୁଁ କଣ ଜାଣିଅଛି, ଏହା ତ ମୁଁ ନିଜକୁ କେବଳ ତାହାଙ୍କର ଅଧୀନରେ ସମର୍ପିତ କରିଦିଏ ଯାହା ଦେଇ ସେ କଥା କହିଥାନ୍ତି। ଏହା ମୁଁ ନୁହେଁ, ଏହା ସେ ସପ୍ତମ ଦୂତ ନଥିଲେ, ଓହ ନୁହେଁ, ଏହା ତ ସେ ମନୁଷ୍ୟ ପୁତ୍ରର ପ୍ରକଟୀକରଣ ଥିଲା। ଏହା ତ ସେହି ଦୂତ ନୁହନ୍ତି, ତାଙ୍କର ବାର୍ତ୍ତା ନୁହେଁ, ଏହା ତ ପରମେଶ୍ୱରଙ୍କ ନିଗୁଢ ସଂକଳ୍ପ ଥିଲା ଯାହାକି ଉନ୍ମୋଚିତ ହୋଇଥିଲା। ଏହା ଜଣେ ମନୁଷ୍ୟ ନୁହେଁ, ଏହା ତ ପରମେଶ୍ୱର ଅଟନ୍ତି। ସେହି ଦୂତ ଜଣକ ମନୁଷ୍ୟ ପୁତ୍ର ନଥିଲେ, ସେ ତ ମନୁଷ୍ୟ ପୁତ୍ରଙ୍କ ଠାରୁ ଆଗତ ବାର୍ତ୍ତାବହ ଦୂତ ଥିଲେ। ମନୁଷ୍ୟ ପୁତ୍ର ତ ଖ୍ରୀଷ୍ଟ ଅଟନ୍ତି, ସେହି ଜଣକ ଅଟନ୍ତି ଯାହାଙ୍କ ଉପରେ ଆପଣ ପରିପୋଷିତ ହେଉଅଛନ୍ତି। ଆପଣ ଜଣେ ମନୁଷ୍ୟ ଉପରେ ପରିପୋଷିତ ହେଉନାହାନ୍ତି, ଜଣେ ମନୁଷ୍ୟ ତାର କଥା ତ ବିଫଳ ହୋଇଯିବ, ମାତ୍ର ଆପଣ ତ କେବେ ନ ବିଫଳ ହେଉଥିବା ଏପରି ଏକ ମନୁଷ୍ୟ ପୁତ୍ରଙ୍କ ବାକ୍ୟ ଶରୀର ଉପରେ ପରିପୋଷିତ ହେଉଛନ୍ତି। ଯଦି ଆପଣ ପରମେଶ୍ୱରଙ୍କର ପ୍ରତ୍ୟେକଟି ବାକ୍ୟ ଉପରେ ସମ୍ପୂର୍ଣ୍ଣ ଭାବରେ ପରିପୋଷିତ ହୋଇନାହାନ୍ତି, ଯାହାକି ଆପଣଙ୍କୁ ଏହି ସମସ୍ତ ନାମଧାରୀ ସଂସ୍ଥାମାନଙ୍କ ଉପରେ ଓ ଜଗତର ସମସ୍ତ ବିଷୟବସ୍ତୁ ଉପରେ ଉଡ଼ିବା ପାଇଁ ବଳ ଶକ୍ତି ପ୍ରଦାନ କରିଥାଏ, ତାହେଲେ କଣ ଆପଣମାନେ ବର୍ତ୍ତମାନ ଏହି ସମୟରେ ତାହା କରିବେ କି? ଯେତେବେଳେ କି ଆମେମାନେ ପ୍ରାର୍ଥନା କରୁ, ପ୍ରିୟ ପିତା, ଏହା ଏକ କଠିନ ବିଷୟ ଅଟେ। ଜଣେ ମରଣଶୀଳ ବ୍ୟକ୍ତିଙ୍କ ପାଇଁ ତାହା କରିବାଟା ସହଜ ନୁହେଁ। ତୁମେ ତ ସମସ୍ତ ବିଷୟ ଜାଣ। ପ୍ରିୟ ପରମେଶ୍ୱର, ମୁଁ ତୁମଠାରେ ଏହା ପ୍ରାର୍ଥନା କରେ ଯେ ଏହି ବାର୍ତ୍ତାକୁ ଯେମିତି ଭୁଲ ନ ବୁଝାଯାଏ, ମାତ୍ର ଏହିପରି ହେଉ ଯେ ତୁମର ବାକ୍ୟର ପ୍ରକାଶରେ ଲୋକମାନେ ଚାଲନ୍ତୁ। ଆଉ ପିତା ପରମେଶ୍ୱର, ମୁଁ ଜାଣେ ନାହିଁ ଯେ କିଏ ମନୋନୀତ ଅଟେ, ତୁମେ ହିଁ ତାହା ଜାଣିଛ। ମୁଁ ଜାଣେ ନାହିଁ ଯେ ତୁମର ଆଗମନ କେବେ ଅଛି, ମାତ୍ର ମୁଁ ତ କେବଳ ଏତିକି ଜାଣେ ଯେ ତୁମେ ଏହା କହିଅଛ ଯେ ଯେତେବେଳେ ଏହା ଘଟିବ ଏହି ଭଣ୍ଡ ଅଭିଷିକ୍ତ ଗଣ ରହିଥିବେ, ସେମାନେ ଆରମ୍ଭରୁ ହିଁ ଠିକ୍ ନଥିବେ। ମୂଷା ସେମାନଙ୍କୁ ସେହିପରି ଏକାକି ଛାଡ଼ିଦେଲେ, କାରଣ ସେ ତା ସମ୍ବନ୍ଧରେ ଆଉ ଅଧିକ କିଛି କରିପାରିନଥିଲେ। ସେ ତ କେବଳ ତାହା ହିଁ କହିପାରିଥିଲେ ଯାହାକି ତୁମେ କହୁଥିଲ। ତୁମେ ମୂଷାଙ୍କୁ ଉକୁଣିଆ ପୋକ ଡାକିବା ପାଇଁ କହିଥିଲ, ତାପରେ ସେମାନେ ଉକୁଣିଆ ପୋକ ଡାକିଥିଲେ। ତୁମେ ମୂଷାଙ୍କୁ ପାଣିକୁ ରକ୍ତରେ ପରିଣତ କରିବା ପାଇଁ କହିଥିଲ, ତାପରେ ସେମାନେ ତାହା କରିଥିଲେ। ମୂଷା ତ କେବଳ ଯାହା ତୁମେ ତାହାଙ୍କୁ କହିଥିଲ ସେ ଅକ୍ଷର ଅକ୍ଷରରେ ତାହା ପାଳନ କରିଥିଲେ। ମାତ୍ର ଏହା ପରେ ତ ତୁମେ ହିଁ ସେ ଜଣକ ଥିଲ ଯିଏକି ମୂଢ଼ତା ବିଷୟକୁ ପ୍ରକାଶିତ କରିଥିଲ। ତେବେ ହେ ପିତ, ତଥାପି ତୁମେ ପରମେଶ୍ୱର ଅଟ। ସେହି ସମାନ ବାକ୍ୟ ହିଁ ଏହା କହିଥିଲା ଯେ ଏହି ସମସ୍ତ ବିଷୟ ଶେଷ ଦିନମାନଙ୍କରେ ଘଟିବ। ଅନେକ ନିଷ୍ଠାବାନ ଲୋକମାନେ, ଯେପରିକି ଆମେମାନେ ଗତ ରବିବାର ଦିନ ବାର୍ତ୍ତାରେ କହୁଥିଲୁ, ସେମାନେ ଏକ ନୂତନ ଶଗଡ଼ ଗାଡ଼ିରେ ଆସୁଥିବା ସେହି ନିୟମର ସିନ୍ଦୁକକୁ ଲେବିୟର କାନ୍ଧରେ ନ ଉଠାଇ ବରଂ ସେମାନଙ୍କର ହାତରେ ତାହା ଧରିବାକୁ ଯାଇ ନିଜର ପ୍ରାଣକୁ ହରାଇଅଛନ୍ତି, ପାପ ଓ ଅପରାଧରେ ମୃତ ହୋଇଅଛନ୍ତି ଓ ନିଜର ବିବେକର ବିରୁଦ୍ଧରେ ତର୍କ ବିତର୍କ କରିଅଛନ୍ତି। ଅନେକ ସେବକଗଣ ସେମାନଙ୍କର ଅଧ୍ୟୟନ କ୍ଷେତ୍ରରେ ବସି ସେ ବାକ୍ୟକୁ ପାଠ କରନ୍ତି ଓ ପୃଷ୍ଠାକୁ ଶୀଘ୍ର ଓଲଟାଇ ଦିଅନ୍ତି, ଯେପରିକି ସେମାନଙ୍କୁ ସେ ବାକ୍ୟ ଅନୁସାରେ ବଡ଼ କଠୋର ଭାବରେ ପ୍ରଚାର କରିବାକୁ ନ ପଡ଼େ, ଯେହେତୁ ସେ ଏହା ଜାଣନ୍ତି ଯେ ତାହା କରିବା ଦ୍ୱାରା ସେ ଲୋକମାନଙ୍କ ସହିତରେ, ତାଙ୍କର ମଣ୍ଡଳୀ ସହିତରେ ଓ ତାଙ୍କର ନାମଧାରୀ ସଂସ୍ଥା ସହିତରେ ନିଜର ସାମାଜିକ ମାନସମ୍ମାନକୁ ହରାଇଦେବେ। ପରମେଶ୍ୱର ଆମମାନଙ୍କୁ ତାହା କେବେ ହେଲେ ସେପରି ନ କରିବାକୁ ସାହାଯ୍ୟ କରନ୍ତୁ। ହେ ପ୍ରଭୁ, ଆମର ହୃଦୟକୁ ଜଗତର ସମସ୍ତ ମନ୍ଦତାରୁ ପରିଷ୍କୃତ କର। ପ୍ରଭୁ, ମୁଁ ପରିଷ୍କୃତ ହେବା ନିମନ୍ତେ ପ୍ରସ୍ତୁତ ହୋଇ ଛିଡ଼ା ଅଛି। ମୁଁ ଏହି ମଣ୍ଡଳୀ ସହିତରେ ଓ ସମସ୍ତ ଶୁଣୁଥିବା ଲୋକମାନଙ୍କ ସହିତରେ ଓ ଯେ ସମସ୍ତେ ଏହି ଟେପ୍କୁ ଶୁଣିବେ ସେମାନଙ୍କ ସହିତରେ ପ୍ରସ୍ତୁତ ହୋଇ ଛିଡ଼ା ଅଛି। ପ୍ରଭୁ, ମୁଁ ଛିଡ଼ା ହୋଇଅଛି ଓ ପରିଷ୍କୃତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି। ପ୍ରଭୁ, ମୋତେ ସେହି କୁମ୍ଭାର ଗୃହକୁ ନେଇଯାଅ ଓ ମୋତେ ଭାଙ୍ଗି ପକାଅ, ଯେପରି ତୁମେ ଇଚ୍ଛା କର ମୋତେ ସେହିପରି ଏକ ଦାସ କରି ଗଢି ତୋଳ। କାରଣ ହେ ପ୍ରଭୁ ଯୀଶୁ, ମୁଁ ତ ଅଶୁଚି ଅଷ୍ଟାଧର ମନୁଷ୍ୟ ଅଟେ। ଯେପରିକି ଯିଶାୟା କାନ୍ଦି କାନ୍ଦି କହିଥିଲେ, ଅଶୁଚି ଅଷ୍ଟାଧର ଲୋକମାନଙ୍କ ଗହଣରେ ବାସ କରେ ଆଉ ମୋ ଉପରେ ହାଏ, କାରଣ ମୁଁ ପରମେଶ୍ୱରଙ୍କ ପ୍ରକାଶନକୁ ପ୍ରକଟିତ ହେଉଥିବାର ଦେଖେ। ଯେପରିକି ଯିଶାୟା ମନ୍ଦିରରେ ସ୍ୱର୍ଗଦୂତ ମାନଙ୍କୁ ଦେଖିଥିଲେ। ପ୍ରଭୁ, ମୁଁ ଶେଷ ସମୟକୁ ଦେଖେ ଆଉ ମୋ ଉପରେ ଓ ମୋ ପରିବାର ଉପରେ ହାଏ, ମୋର ଓ ମୋର ଲୋକମାନଙ୍କ ଉପରେ ହାଏ। ହେ ଅନନ୍ତଜୀବୀ ପରମେଶ୍ୱର, ଆମମାନଙ୍କ ଉପରେ ଦୟା କର। ମୁଁ ମୋ ନିଜ ପାଇଁ ଓ ଲୋକମାନଙ୍କ ପାଇଁ କ୍ଷମା ଯାଚନା କରେ। ହେବାକୁ ଦିଅ ଯେ ଆମେ ଯେପରି ଅବିଶ୍ୱାସୀମାନଙ୍କ ସହିତରେ ନଷ୍ଟ ନ ହୋଇଯାଉ, ବରଂ ଆମେ ବିଶ୍ୱାସୀମାନଙ୍କ ସହିତରେ ରହିପାରୁ। ପ୍ରଭୁ, ପ୍ରତ୍ୟେକ ନାମଧାରୀ ସଂସ୍ଥା, ପ୍ରତ୍ୟେକ ପୁରୁଷ କିମ୍ବା ସ୍ତ୍ରୀ, ମୁଁ ତୁମକୁ ଏକ ନାମଧାରୀ ସଂସ୍ଥାକୁ ଆଶୀର୍ବାଦ କରିବା ପାଇଁ ପ୍ରାର୍ଥନା କରିପାରେ ନାହିଁ, ଯେତେବେଳେ କି ମୁଁ ଏହା ଜାଣେ ଯେ ତୁମେ ତାହାର ବିରୁଦ୍ଧରେ ଅଟ। ମାତ୍ର ମୁଁ କେବଳ ଏତିକି କହିପାରେ ଯେ ହେ ପ୍ରଭୁ, ଯଦି ସେମାନଙ୍କ ମଧ୍ୟରେ ତୁମର କୌଣସି ମେଷ ଥାଏ, ଏହା ହେଉ ଯେ ସେମାନେ ଏହି ଟେପ୍କୁ ଶୁଣନ୍ତୁ। ପ୍ରଭୁ, ଏହିପରି ହେଉ ଯେ ସେମାନେ ଏହାକୁ ଶୁଣନ୍ତୁ ଓ ଯେଉଁ ବୁଦ୍ଧିମତା ତୁମେ ସେମାନଙ୍କୁ ଦେବ, ସେମାନେ ସେଥିରେ ଏହାକୁ ବୁଝନ୍ତୁ, ଆଉ ଏହା ହେଉ ଯେ ସେମାନେ ସେଥିରୁ ବାହାରି ଆସନ୍ତୁ ଓ ତୁମକୁ ଗ୍ରହଣ କରନ୍ତୁ। ଏହିପରି ହେଉ ଯେ ସେମାନେ ଏହି ଦିନର ଅନ୍ଧତା ଦ୍ୱାରା ଓ ପରମ୍ପରା ଦ୍ୱାରା ପ୍ରତାରିତ ନ ହେଉନ୍ତୁ। ଏହା ହେଉ ଯେ ସେମାନେ ଏପରି କୌଣସି ବିଷୟ ଖାଇବାକୁ ଚେଷ୍ଟା ନ କରନ୍ତୁ ଯାହାକି ଅନ୍ୟ କୌଣସି ଦିନର ମଡ଼ା ଥିଲା। ଏହା ହେଉ ଯେ ସେମାନେ ବାକ୍ୟ ହିଁ ଗ୍ରହଣ କରନ୍ତୁ। ଠିକ ସେହି ପ୍ରକାରେ ହିଁ ତ ଫାରୋସିମାନେ ତୁମକୁ କୁଷାର୍ପିତ କରିଥିଲେ। ପ୍ରଭୁ, ସେମାନେ ମୋଷାଙ୍କର ଦିନର ମଡ଼ା ଗ୍ରହଣ କରୁଥିଲେ ଓ ସେଥିରେ ତୃପ୍ତ ହେବା ପାଇଁ ଚେଷ୍ଟା କରୁଥିଲେ। ଯେତେବେଳେ କି ତୁମେ ପ୍ରାନ୍ତରରେ ଏକ ନିଦର୍ଶନ ସ୍ୱରୂପେ ତାହା ଦେଇ ସାରିଥିଲ ଯେ ପ୍ରତ୍ୟେକ ରାତ୍ରିରେ ଏକ ତାଜା ମାନ୍ନା ପ୍ରାପ୍ତ ହେବେ, ଯାହାକି ପ୍ରତ୍ୟେକ ପିଢ଼ିକୁ ଦର୍ଶାଇଥିଲା, ସେଇଠାରେ ହିଁ ତ ସେମାନେ ବିଫଳ ହୋଇଥିଲେ। ଏହା ସେମାନଙ୍କୁ ବିଷାକ୍ତ କରିଦେଇଥିଲା। ସେ ଦୂଷିତ ଭୋଜନକୁ ଖାଇବା ଦ୍ୱାରା ସେମାନେ ମୃତ ହୋଇଗଲେ। ଆଉ ଆତ୍ମିକ ଭାବେ ତାହା ଆଜି ଠିକ୍ ସେହି ସମାନ ବିଷୟକୁ କରିଥାଏ। ସେମାନଙ୍କୁ ଏକ ନାମଧାରୀ ସଂସ୍ଥା କରିବା ଦ୍ୱାରା ଆତ୍ମିକ ଭାବେ ମୃତ୍ୟୁକୁ ଆଣିଦିଏ। ପ୍ରିୟ ପରମେଶ୍ୱର, ଆମକୁ ସାହାଯ୍ୟ କର। ବର୍ତ୍ତମାନ ଏହା ସବୁକିଛି ତୁମ ହସ୍ତରେ ଅଟେ, ଯୀଶୁ ଖ୍ରୀଷ୍ଟଙ୍କ ନାମରେ। ଆମେମାନେ ମସ୍ତକ ନତ କରିଥିବା ବେଳେ ଆମେମାନେ ଗୀତଟିଏ ଗାଇବାକୁ ଯାଉଅଛୁ, ଯେତେବେଳେ କି ଆପଣମାନେ ନିଜ ନିଜର ନିର୍ଣ୍ଣୟ ନେଉଥିବେ। କଣ ଆପଣ ସମଗ୍ର ବାଟ ଯିବେ କି? ଓହ, ଅନେକ ଦିନ ଧରି ମୁଁ ଏଣେ ତେଣେ ଭ୍ରମଣ କରିଅଛି, ମାତ୍ର ବାସ୍ତବରେ ବର୍ତ୍ତମାନ ମୁଁ ତାହାଙ୍କୁ ଶୁଣିପାରୁଛି। ହେ ସମସ୍ତ ଦରାଣ୍ଡି ହେଉଥିବାର ଲୋକମାନେ, ମୋ ନିକଟକୁ ଆସ। ଆପଣା କୃଷ ଘେନି ପ୍ରତ୍ୟେକ ଦିନ ମୋତେ ଅନୁସରଣ କର। ହଁ, ଯଦିଓ ମୁଁ ମୃତ୍ୟୁ ଛାୟା ରୂପ ଉପତ୍ୟକା ଦେଇ ଗମନ କଲେ ହେଁ, ମୁଁ କୌଣସି ମନ୍ଦ ବିଷୟକୁ ଭୟ କରିବି ନାହିଁ। ଶୀତଳ ତୃଣମୟ ଚରାସ୍ଥାନ ଦେଇ ଓ ସ୍ଥିର ଜଳ ପାଖ ଦେଇ ତୁମେ ମୋତେ କଢ଼ାଇ ନେଇଥାଅ। ପ୍ରଭୁ, ମୁଁ ସେହି ତୀର୍ଥବାଦୀମାନଙ୍କର ମୂଢ଼ତା ବିଷୟକୁ ଦେଖେ। ମୁଁ ସମଗ୍ର ଜଗତକୁ ତହିଁରେ ବୁଣା ହୋଇଥିବାର ଦେଖେ, ସର୍ବତ୍ର ବାଳୁଙ୍ଗାଗୁଡ଼ିକୁ ବଢ଼ୁଥିବାର ଦେଖେ। ମାତ୍ର ହେ ପ୍ରଭୁ, ତୁମେ ମୋତେ ଯେଉଁ ସ୍ଥାନକୁ ବି କଢ଼ାଇ ନେବ, ମୁଁ ପ୍ରେରିତ କ୍ରିୟା 19ରେ ଥିବା ସେହି ଲୋକମାନଙ୍କ ପରି ହେବି। ଯେତେବେଳେ ସେମାନେ ଏହାକୁ ଶୁଣିଲେ, ସେମାନେ ଯୀଶୁଖ୍ରୀଷ୍ଟଙ୍କ ନାମରେ ପୁନଃବାପ୍ତିଜିତ ହେଲେ। ପ୍ରଭୁ, ମୁଁ ତୁମକୁ ଗ୍ରହଣ କରିବା ପାଇଁ ଅନେକ ବାଟ ଆଗେଇ ଆସିଛି। ପ୍ରିୟ ପରମେଶ୍ୱର, ମୁଁ ବିଶ୍ୱାସ କରେ ଯେ ତାହା ମୋର ହୃଦୟରୁ ଆସିଅଛି। ମୁଁ ବିଶ୍ୱାସ କରେ ଯେ ତାହା ସେହି ପ୍ରତ୍ୟେକ ଲୋକମାନଙ୍କର ହୃଦୟରୁ ଆସୁ ଯେଉଁମାନେ କି ଏହି ସମୟରେ ସେହି ଗୀତକୁ ଗାଉଅଛନ୍ତି। ହୋଇପାରେ ଯେ ଏପରି ଅନେକ ଥିବେ ଯେଉଁମାନେ କି ଏହି ଟେପ୍କୁ ଶୁଣିବେ, ଯେଉଁମାନେ କି ବର୍ତ୍ତମାନ ଉପସ୍ଥିତ ନାହାନ୍ତି କି ଅବା ଏହାକୁ ଶୁଣୁନାହାନ୍ତି। ହେ ପ୍ରଭୁ, ଏହା ହେଉ ଯେ ଆମେମାନେ ଇଚ୍ଛୁକ ହେଉ, ତାହା ଯେତେ ମୂଲ୍ୟର ହୋଇଥାଉ ନା କାହିଁକି। ଯେପରିକି କୁହାଯାଏ, ଜଣେ ବ୍ୟକ୍ତି ଯେତେବେଳେ ଅନ୍ୟ ଏକ ସୈନ୍ୟ ଦଳ, ଏକ ସୈନିକ, ଏକ ରାଜା ସହିତ ଯୁଦ୍ଧ କରିବାକୁ ଯାଏ, ପ୍ରଥମେ ସେ ବସି ତାର ଅଟକଳ କରେ ଯେ କଣ ସେ ତାହା କରିପାରିବ, କଣ ସେ ଜଗତର ବିଷୟବସ୍ତୁକୁ ପରିତ୍ୟାଗ କରିପାରିବ, କଣ ଆପଣମାନେ ପରିତ୍ୟାଗ କରିପାରିବେ, ପରମେଶ୍ୱରଙ୍କ ଲିଖିତ ବାକ୍ୟର ସୈନ୍ୟ ଦଳରେ କଣ ଯୋଗ ଦେଇ ତାହାଙ୍କର ସୈନିକମାନଙ୍କ ସଙ୍ଗରେ ପାଦ ଦେଇ ଚାଲିପାରିବେ, ତାହାଙ୍କର ଉତ୍କୃଷ୍ଟ ପକ୍ଷୀମାନଙ୍କ ସହିତରେ କଣ ଉଡ଼ିପାରିବେ। ହେ ପ୍ରଭୁ, ଏହାକୁ ଯୀଶୁଙ୍କ ନାମରେ ପ୍ରଦାନ କର। କଣ ଆପଣମାନେ ବିଶ୍ୱାସ କରିବେ? କଣ ଆପଣମାନେ ତାହାଙ୍କୁ ଗ୍ରହଣ କରିବେ? ଠିକ ଅଛି, ପ୍ରଭୁଙ୍କର ଇଚ୍ଛା ହେଲେ ଆମେମାନେ ପୁଣି ଥରେ ଆଜି ରାତ୍ରି ଆପଣମାନଙ୍କୁ ଏଠାରେ ସାକ୍ଷାତ କରିବୁ। କଣ ଆପଣମାନେ ତାହା ସତ୍ୟ ବୋଲି ବିଶ୍ୱାସ କରନ୍ତି କି? କଣ ତାହା ଅତି ସ୍ପଷ୍ଟ ଅଟେ? ବର୍ତ୍ତମାନ ଆପଣମାନେ ନିଜ ପାଖରେ ଥିବା କାହାରି ସହିତ ହାତ ମିଶାନ୍ତୁ। ମୁଁ ଭାବୁଛି ଯେ ଆଜି ସକାଳରେ ସମସ୍ତ ସେବକମାନଙ୍କୁ ପରିଚୟ କରାଯାଇଅଛି, ସମସ୍ତଙ୍କୁ ସମ୍ମାନିତ କରାଯାଇଅଛି। ଯେତେବେଳେ ଜଣେ ବ୍ୟକ୍ତି ସମସ୍ତ ସପ୍ତାହ ସାରା ପ୍ରାର୍ଥନା କରିଥାଏ, ପୁଣି ଏହି ବିଷୟ ଦେଖି ଆଶ୍ଚର୍ଯ୍ୟ କରିଥାଏ ଯେ ପବିତ୍ର ଶାସ୍ତ୍ରର ଏହି ବିଷୟ ସବୁ ତାର ସମ୍ମୁଖରେ ଏପରି ସ୍ପଷ୍ଟ ଭାବରେ ଉନ୍ମୁକ୍ତ ଅଟେ। ଆଉ ମୋ ଉପରେ ହାଏ, ପାଉଲ କହିଲେ, ଯଦି ମୁଁ ସୁସମାଚାର ପ୍ରଚାର ନ କରେ। ତାହାଙ୍କର ଜୀବନ କାଳର ଶେଷରେ ସେ କହିଲେ, ମୁଁ ପରମେଶ୍ୱରଙ୍କର ସମସ୍ତ ସଂକଳ୍ପ ଯେପରି ତାହା ମୋତେ ପ୍ରଦତ୍ତ ହୋଇଥିଲା ତୁମ୍ଭମାନଙ୍କୁ ଜଣାଇବାକୁ ସଂକୁଚିତ ହୋଇନଥିଲି। ବେଳେବେଳେ ମୁଁ ଅନେକ ବିଷୟ ଭୁଲି ଯାଇଥାଏ। ଅନେକଙ୍କୁ ପରିଚୟ କରାଇବାର, ପରିବେଷଣ କରିବାର, ଶିଶୁମାନଙ୍କୁ ଉତ୍ସର୍ଗ କରିବାର ବିଷୟ ସବୁ ଭୁଲି ଯାଇଥାଏ। ବିଲି ମୋତେ କହୁଥିଲା ଯେ ଅନ୍ୟ କୌଣସି ଦିନ ଜଣେ ବ୍ୟକ୍ତି ଆସି କହିଲେ, 2 ବର୍ଷ ହେଲାଣି ମୁଁ ଏଠାକୁ ମୋର ଶିଶୁକୁ ଉତ୍ସର୍ଗ କରାଇବା ନିମନ୍ତେ ଆସୁଅଛି। ବିଲି ଉତ୍ତର ଦେଲା, ଆପଣ ସେଥିରେ ଦୁଃଖ କରନ୍ତୁ ନାହିଁ, ମୋର ମଧ୍ୟ 1 ବର୍ଷର ଶିଶୁଟି ଅଛି, ତାର ମଧ୍ୟ ଏଯାଏଁ ଉତ୍ସର୍ଗୀକରଣ ହୋଇନାହିଁ। ଏଣୁ ମୁଁ ଅନୁମାନ କରେ ଯେ ମୁଁ ସେଦିନ ଯାଏଁ ଅପେକ୍ଷା କରିବାକୁ ଯାଉଅଛି ଯେଉଁଦିନ କି ସେ ନିଜେ ଚାଲିକରି ସେଠାକୁ ଆସିବା ନିମନ୍ତେ ବଡ଼ ନ ହୋଇଯାଏ। ଏଣୁ ଭାଇ ଭଉଣୀ, ଆମେମାନେ ପାଉ ଯେ ଏହା ନୁହେଁ, ଦେଖନ୍ତୁ, ମୁଁ ଗୋଟିଏ ବିଷୟ ଯେ ଆମେମାନେ ଆମର ଶିଶୁମାନଙ୍କୁ ଉତ୍ସର୍ଗ କରିବା ଉଚିତ। ଆମେମାନେ ସମସ୍ତଙ୍କୁ ବାପ୍ତିସ୍ମ ଦେବା ଉଚିତ। ଏଠାରେ ଏକ ଜଳକୁଣ୍ଡ ଅଛି, ଏଠାରେ ଜଳ ଅଛି। ଯଦି ଆପଣଙ୍କର ବାପ୍ତିସ୍ମ ହୋଇନାହିଁ, ତାହେଲେ କେଉଁ ବିଷୟ ଆପଣଙ୍କୁ ବାଧା ଦେଉଅଛି? ଏଠାରେ ଜଳ ଅଛି, ବର୍ତ୍ତମାନ ହିଁ ଏଠାକୁ ଆସିଯାଆନ୍ତୁ। ଆଜି ରାତ୍ରି ଯାଏ ଅପେକ୍ଷା କରନ୍ତୁ ନାହିଁ, ବର୍ତ୍ତମାନ ହିଁ ଆସିଯାଆନ୍ତୁ। ଏଠାରେ ଜଣେ ବ୍ୟକ୍ତି ଛିଡ଼ା ହୋଇଅଛନ୍ତି, ଯିଏକି ସେ ସମସ୍ତଙ୍କୁ କାହାରିକୁ ବି ବାପ୍ତିସ୍ମ ଦେବେ ଯେ କେହି ମନ ପ୍ରେରଣ କରିଅଛି ଓ ନିଜର ଅଙ୍ଗୀକାର କରିଅଛି। ଯଦି ଆପଣଙ୍କର ଡଜନ ଥର ବି ବାପ୍ତିସ୍ମ ହୋଇଥାଏ, ତଥାପି ସେମାନେ ଆପଣଙ୍କୁ ପାପମୋଚନ ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ଦେବେ, ବୁଝିଲେ? ଆମେମାନେ ତାହା ଅଟୁ। ମାତ୍ର ଦେଖନ୍ତୁ, ମୋର ହୃଦୟରେ ବାର୍ତ୍ତା ଅଛି, ମୋତେ ତାହା ଅବଶ୍ୟ ହିଁ ପ୍ରଚାର କରିବାକୁ ଅଛି। ତାହା ହିଁ ମୋର ମୂଳ ଉଦ୍ଦେଶ୍ୟ ଅଟେ। ଏଥିରେ ଯାଏ ଆସେ ନାହିଁ ଯେ ମୋ ସ୍ତ୍ରୀ କ'ଣ କୁହେ, ମୋ ପିଲାମାନେ କ'ଣ କୁହନ୍ତି, ମୋ ପାଷ୍ଟର କ'ଣ କହନ୍ତି, କି ଅବା ମୋର ଯେ କେହି ଯାହା କିଛି କହନ୍ତି, ଏହା ତ ମୋର ପ୍ରଭୁ ଅଟନ୍ତି। ମୋତେ ତା ଅବଶ୍ୟ ହିଁ ପ୍ରଚାର କରିବାକୁ ଅଛି, ତାହା ହିଁ ମୋର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ଆଉ ତେବେ ଅନେକ ଥର ମୁଁ ସେବକମାନଙ୍କୁ ପରିଚୟ କରାଇବାକୁ ଭୁଲି ଯାଇଥାଏ। ମୁଁ ଅନୁମାନ କରୁଛି ଯେ ହୋଇପାରେ ଆମର ଭାଇ ନେଭିଲ ଜଣେ ବହୁମୂଲ୍ୟ ବ୍ୟକ୍ତି। ଏଠାରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଭାଇମାନେ ଆମେମାନେ ଆପଣମାନଙ୍କୁ ପାଇ ଆନନ୍ଦିତ ଅଟୁ। ଭାଇ, ଏପରି ନୁହେଁ ଯେ ଆମେମାନେ ଭିନ୍ନ ହେବା ପାଇଁ ଆପଣଙ୍କ ସହିତ ଅସହମତ ଅଟୁ। ଏଠାରେ ଥିବା ଆପଣମାନଙ୍କ ମଧ୍ୟରୁ ଅନେକ ଚିତ୍ତବାଦୀ ପ୍ରଚାରକ ହୋଇଥାଇ ପାରନ୍ତି। ଆମେମାନେ ଆପଣଙ୍କ ଉପରେ କ୍ରୋଧିତ ହେବାକୁ ଚାହୁଁନାହୁଁ, ଆମେମାନେ ଆପଣଙ୍କୁ ପ୍ରେମ କରୁ। ଯଦି ଆମେମାନେ ତାହା ସେପରି କରୁନାହୁଁ, ଯଦି ମୁଁ ତାହା ସେପରି ବିଶ୍ୱାସ କରେ ନାହିଁ, ତେବେ ମୁଁ ସେପର୍ଯ୍ୟନ୍ତ ଏହି ମଣ୍ଡଳୀକୁ ଛାଡ଼ି କଦାପି ଯିବି ନାହିଁ, ଯେପର୍ଯ୍ୟନ୍ତ କି ମୁଁ ଏଠାରେ ଆଣ୍ଠୁପାତ କରି ଏହା କୁହେ ନାହିଁ ଯେ ହେ ପରମେଶ୍ୱର, ମୋତେ ଠିକ୍ କର। ମୁଁ ଚାହେଁ ନାହିଁ ଯେ ମୋର ଆତ୍ମା ସହିତ ସେହି ଗର୍ବୀ ଅହଙ୍କାରୀ ଆତ୍ମା ମିଶି ହୋଇ ରହିଥାଉ। ମୁଁ ତ ମୋର ଆତ୍ମାକୁ ବିଶୁଦ୍ଧ ଓ ନିର୍ମଳ, ଭ୍ରାତୃପ୍ରେମରେ ପରିପୂର୍ଣ୍ଣ, ପବିତ୍ର ଆତ୍ମା ସହିତ ପବିତ୍ର ହୋଇ ରହିଥିବାର ଚାହେଁ। ତେବେ ଯଦି କେହି ମୋ ସହିତ କିଛି ଭୁଲ ବ୍ୟବହାର କରେ, ତା ଠିକ୍ ଅଛି। ଆଉ ଯଦ୍ୟପି ମୋ ପାଖରେ ସେମାନଙ୍କ ସହିତ ଠିକ୍ ସେହିପରି ଭାବରେ ବ୍ୟବହାର କରିବାର ଅଧିକାର ଥାଇପାରେ, ମାତ୍ର ମୁଁ ମୋ ଜୀବନରେ ତାହା କରିବାକୁ ଚାହେଁ ନାହିଁ। ନା, ମୁଁ ତ ପ୍ରେମ ରଖିବାକୁ ଚାହେଁ। ମୁଁ ତ ପ୍ରେମ ଦ୍ୱାରା ସୁଧାର ହେବା ନିମନ୍ତେ ପ୍ରସ୍ତୁତ ରହିବାକୁ ଚାହେଁ, ଏପରି ପ୍ରେମ ଯାହାକି ସର୍ବଦା ତାହା ପାଇଁ ଡାକ ଦେଉଥାଏ। ମୁଁ ଭିନ୍ନ ହେବା ଉଦ୍ଦେଶ୍ୟରେ ତାହା କହୁନାହିଁ। ମେଥୋଡିଷ୍ଟ, ବ୍ୟାପ୍ଟିଷ୍ଟ, କ୍ୟାଥୋଲିକ, ପ୍ରେସବିଟେରିଆନ, ଆପଣ ଯେ କେହି ବି ହୁଅନ୍ତୁ, ମୁଁ ଏହି ସମସ୍ତ ବିଷୟ ଆପଣଙ୍କ ସହିତ ଭିନ୍ନ ହେବା ପାଇଁ, ନିଷ୍ଠୁର ହେବା ପାଇଁ କହୁନାହିଁ। ଯଦି ମୁଁ ତାହା କରେ, ତେବେ ମୁଁ ଜଣେ କପଟୀ ଅଟେ ଓ ମୋତେ ତ ଏଠାରେ ଏହି ବେଦୀର ତଳେ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା ଉଚିତ ଅଟେ। ମାତ୍ର ମୁଁ ଏହା କୁହେ, ଏହାକୁ ପ୍ରେମ ସକାଶେ କୁହେ, ପୁଣି ମୁଁ ଏହା ଦେଖେ ଯେ ଆପଣମାନେ କେଉଁ ଆଡ଼କୁ ଯାଉଅଛନ୍ତି, ତେବେ ଏହା ମୁଁ ମୋ ନିଜ ଆଡ଼ୁ କହୁନାହିଁ। ଆଉ ଏହା କହୁନାହିଁ ଯେ ମୁଁ ଅନୁମାନ କରୁଅଛି। ମୁଁ ତ ଆପଣମାନଙ୍କୁ ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ପ୍ରଦାନ କରୁଅଛି, ତାହା ସତ୍ୟ ଅଟେ। ଆଉ ମୁଁ ସେହି ସମସ୍ତ ବିଷୟ ପାଇଁ ଆପଣମାନଙ୍କୁ ପ୍ରେମ କରେ। ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ତେବେ ଆସନ୍ତୁ, ଆମେମାନେ ଏଠାରୁ ଯିବା ପୂର୍ବରୁ ଆମେମାନେ ଏହି ଗୀତର ଆଉ ଏକ ପଦଟିଏ ଗାଇବା। ଆମେମାନେ ଚାହୁଁ ଯେ ଆପଣମାନେ ଆଜି ରାତି ଏଠାକୁ ଆସନ୍ତୁ, ଯଦି ଆପଣମାନେ ଆସିପାରିବେ। ଯଦି ଆପଣମାନେ ନ ଆସିପାରନ୍ତି, ତେବେ ପରମେଶ୍ୱର ଆପଣମାନଙ୍କର ସହବର୍ତ୍ତୀ ହୁଅନ୍ତୁ, ଯେପର୍ଯ୍ୟନ୍ତ କି ଆମେମାନେ ପୁଣି ଥରେ ସାକ୍ଷାତ ନ କରୁ। ଆମେମାନେ କେବଳ ପ୍ରାର୍ଥନା କରୁଅଛୁ ଯେ ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରିବେ, ଓ ଦେଖନ୍ତୁ ସେ ଆପଣମାନଙ୍କୁ ତାହାଙ୍କର ଦେଶର ସର୍ବୋତ୍କୃଷ୍ଟ ସ୍ଥାନ ପ୍ରଦାନ କରିବେ।